Amen. Only be. Everyone say it. All things are possible.
ପ୍ରଭୁଙ୍କର ଉପସ୍ଥିତିରେ ରହିଥିବା ସମୟରେ ଆସନ୍ତୁ କିଛି ସମୟ ପାଇଁ କେବଳ ଠିଆ ହୋଇ ରହିବା। ଆସନ୍ତୁ ତାଙ୍କରି ବଚନରୁ ଯାତ୍ରା ପୁସ୍ତକର ଚତୁର୍ଥ ଅଧ୍ୟାୟରୁ ପାଠ କରିବା। ଏଥିରେ ମୂଷା ଉତ୍ତର କଲେ, ଦେଖନ୍ତୁ ସେମାନେ ମୋତେ ପ୍ରତ୍ୟୟ କରିବେ ନାହିଁ ଓ ମୋ ରବରେ ମନୋଯୋଗ କରିବେ ନାହିଁ, ମାତ୍ର ସେମାନେ କହିବେ ସଦାପ୍ରଭୁ ତୁମ୍ଭକୁ ଦର୍ଶନ ଦେଇନାହାନ୍ତି। ତେବେ ସଦାପ୍ରଭୁ ତାଙ୍କୁ କହିଲେ, ତୁମ୍ଭ ହସ୍ତରେ ସେଇଟା କ'ଣ? ସେ କହିଲେ, ଯଷ୍ଟି। ସେ କହିଲେ, ତାକୁ ଭୂମିରେ ପକାଅ। ତେଣୁ ସେ ତାକୁ ଭୂମିରେ ପକାନ୍ତେ ତାହା ସର୍ପ ହେଲା, ତେବେ ମୂଷା ତାହା ଆଗରୁ ପଳାଇ ଗଲେ। ସେଥିରେ ସଦାପ୍ରଭୁ ମୂଷାଙ୍କୁ କହିଲେ, ସେମାନଙ୍କ ପୂର୍ବପୁରୁଷଗଣର ପରମେଶ୍ୱର ଅର୍ଥାତ୍ ଅବ୍ରାହମର ପରମେଶ୍ୱର ଓ ଇସାକର ପରମେଶ୍ୱର ଓ ଯାକୁବର ପରମେଶ୍ୱର ତୁମକୁ ଦର୍ଶନ ଦେଇଅଛନ୍ତି, ଏହା ସେମାନେ ଯେପରି ବିଶ୍ୱାସ କରିବେ, ଏଥିପାଇଁ ତୁମେ ଆପଣା ହସ୍ତ ବଢାଇ ତାହାର ଲାଞ୍ଜ ଧର। ତେଣୁ ସେ ହସ୍ତ ବଢାଇ ତାକୁ ଧରନ୍ତେ, ତାଙ୍କ ହସ୍ତରେ ସେ ଯଷ୍ଟି ହେଲା, ଯେପରିକି ସେମାନେ ବିଶ୍ୱାସ କରିବେ ଯେ ଅବ୍ରାହମଙ୍କ ଈଶ୍ୱର ଓ ଇସହାକଙ୍କ ଈଶ୍ୱର ଓ ଯାକୁବର ଈଶ୍ୱର ଯେ ତୁମକୁ ଦର୍ଶନ ଦେଇଅଛନ୍ତି, ଏହା ବିଶ୍ୱାସ କରିବେ। ଅନନ୍ତର ସଦାପ୍ରଭୁ ତାଙ୍କୁ ଆହୁରି କହିଲେ, ତୁମ୍ଭେ ଆପଣା ହସ୍ତ ବକ୍ଷସ୍ଥଳେ ଦିଅ। ଥରେ ସେ ଆପଣା ହସ୍ତ ବକ୍ଷସ୍ଥଳେ ଦେଇ ପୁନର୍ବାର ହସ୍ତ ବାହାର କଲେ, ଦେଖ ତାଙ୍କର ହସ୍ତ ହିମତୁଲ୍ୟ କୁଷ୍ଠଯୁକ୍ତ ହେଲା। ଏଥିରେ ସେ କହିଲେ, ତୁମେ ପୁନର୍ବାର ଆପଣା ହସ୍ତ ବକ୍ଷସ୍ଥଳରେ ଦିଅ। କହିଲେ ସେ ପୁନର୍ବାର ଆପଣା ହସ୍ତ ବକ୍ଷସ୍ଥଳରେ ଦେଇ ବାହାର କଲେ, ଦେଖ ତା ପ୍ରକୃତ ମାଂସ ହେଲା। ସେମାନେ ଯେବେ ତୁମ୍ଭକୁ ପ୍ରତ୍ୟୟ ନ କରିବେ ଓ ତୁମ୍ଭର ସେହି ପ୍ରଥମ ଚିହ୍ନରେ ମନୋଯୋଗ ନ କରିବେ, ତେବେ ଦ୍ୱିତୀୟ ଚିହ୍ନରେ ପ୍ରତ୍ୟୟ କରିବେ।
And it shall come to pass, if they will not believe thee, these two signs, neither hearken
unto thy voice, that thou shalt take of the water or the river, and shalt take of your own dry land. ଓ ତୁମ୍ଭର ପରେ ମନୋଯୋଗ ନ କରିବେ, ତେବେ ତୁମ୍ଭେ ନଦୀ ଜଳରୁ କିଛି ନେଇ ଶୁଷ୍କ ଭୂମିରେ ଢାଳ, କହିଲେ ତୁମେ ନଦୀରୁ ଯେଉଁ ଜଳ ଆଣିବ ତାହା ଶୁଷ୍କ ଭୂମିରେ ରକ୍ତ ହେବ। ଆସନ୍ତୁ ପ୍ରାର୍ଥନା କରିବା ନିମନ୍ତେ ନିଜ ନିଜର ମସ୍ତକ ଗୁଡିକୁ ଅବନତ କରିବା। ପୁଣି ଆଜିର ରାତ୍ରି କାଳରେ ଆପଣମାନ ନିକଟରେ କୌଣସି ଅନୁରୋଧ ବିଷୟ ରହିଛି କି, ଯାହାକୁ ପ୍ରଭୁଙ୍କ ନିକଟରେ ପରିଚିତ କରିବା ନିମନ୍ତେ ଆପଣମାନେ ପସନ୍ଦ କରିବେ? କେବଳ ନିଜର ହସ୍ତ ଗୁଡାକୁ ଉପରକୁ ଉଠାନ୍ତୁ ଆଉ କହନ୍ତୁ, ପ୍ରଭୁ ମୋତେ ଏତେବେଳେ ସ୍ମରଣ କରନ୍ତୁ, ମୋର ଆବଶ୍ୟକ ରହିଅଛି। ଆମ୍ଭମାନଙ୍କର ସ୍ୱର୍ଗସ୍ଥପିତ, ଆଜିର ସନ୍ଧ୍ୟା କାଳରେ ଆମମାନେ ପୁନର୍ବାର ଆପଣଙ୍କର ଉପସ୍ଥିତିକୁ ଆସୁଅଛୁ, ଏପରି ହୃଦୟ କରୁଥିବାରୁ ଯେଉଁ ଧୂଳିରୁ ଆମମାନେ ନିର୍ଗତ ହୋଇଥିଲୁ, ସେ ଆଡ଼କୁ ନିଜର ମସ୍ତ ଗୁଡିକୁ ଅବରୋଧ କରୁଥିବା ଯୋଗୁଁ ପୁଣି ଆମମାନେ ଯଦି ଅପେକ୍ଷା କରି ରହୁ, ଆମ୍ଭେମାନେ ପୁନର୍ବାର ଧୂଳିକୁ ଫେରିଯିବୁ। ତଥାପି ଖ୍ରୀଷ୍ଟଙ୍କଠାରେ ଭରସାରେ ସେ ପ୍ରତିଜ୍ଞାଟି, ଆଶୀର୍ବାଦର ସେ ପ୍ରତିଜ୍ଞାଟି ଯାହାକି ରହିଅଛି, ସେହି ସବୁ ଯାହାକି ପରମେଶ୍ୱର ମଧ୍ୟରେ ରହିଅଛି, ତାହା ସବୁ ଖ୍ରୀଷ୍ଟ ଆପଣା ମଧ୍ୟରେ ବାସ କରାଇ ପରିଚିତ କରାଇବେ। ଏହି ପ୍ରତିଭାବାନ ପ୍ରତିଜ୍ଞା ପାଇଁ ଆମମାନେ ଆପଣଙ୍କୁ ଧନ୍ୟବାଦ ଦେଉ। ପୁଣି ହେ ଈଶ୍ୱର, ମୁଁ ଆପଣଙ୍କୁ ପ୍ରାର୍ଥନା କରେ, ଆପଣ ସେ ସମସ୍ତଙ୍କୁ ସ୍ମରଣ କରିବେ ଯେଉଁମାନେ ନିଜର ହସ୍ତଗୁଡାକୁ ଉପରକୁ ଉଠାଇଛନ୍ତି। ହେ ପ୍ରଭୁ, ମୋହର ମଧ୍ୟ ଉଠିଅଛି। ଆଜିର ରାତ୍ରି କାଳରେ ମୁଁ ପ୍ରାର୍ଥନା କରୁଅଛି, ଅର୍ଥାତ୍ ବିଶ୍ୱାସର ଏହି ଘଡ଼ିଟି ଯାହାକି ବନ୍ଦ ହେବାକୁ ଯାଉଅଛି, ସେତେବେଳେ ନିବେଦନ କରୁଅଛି, ଆପଣ ପ୍ରଜାଗଣଙ୍କୁ ଯେପରି ଧରଣର ବିଶ୍ୱାସକୁ ଆଜିର ରାତ୍ରି କାଳରେ ପ୍ରଦାନ କରିବେ, ଯେପରିକି ଆମମାନଙ୍କର ପ୍ରତ୍ୟେକ ଜଣଙ୍କ ପ୍ରତି ପ୍ରଭୁ ଯୀଶୁ ଏପରି ବାସ୍ତବିକତାର ହେବେ, ଯଦ୍ୱାରା ଆଜିର ରାତ୍ରି କାଳର ଘଡ଼ି ଉତ୍ତାରେ ଆମମାନ ମଧ୍ୟରୁ କେହି ଜଣେ ବ୍ୟକ୍ତି ଯେପରି ଦୁର୍ବଳ ଦେଖାଯିବେ ନାହିଁ, ପ୍ରତ୍ୟେକ ପାପୀ ବ୍ୟକ୍ତି ଯେପରି ହୃଦୟଙ୍ଗମ କରିବେ ଯେ ସେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଅଧିକ ନିକଟବର୍ତ୍ତୀ ଅଟନ୍ତି, ତତ୍ପରେ ଆପଣଙ୍କ ସକଳ ପାପରୁ ଅନୁତାପ କରିବେ, ପୁଣି ଆପଣଙ୍କୁ নিজৰ হৃদয় সমৰ্পণ কৰিবে তৎপৰে মন্দ যুগৰ এই শেষ ঘড়ীৰে পবিত্ৰ আত্মাৰে পৰিপূৰ্ণ হেবে যেপৰিকি আমি তাক লক্ষ্য কৰি থাকো যে অন্ধকাৰৰ এক বিৰাট ছায়া এই জগত ওপৰকু যেপৰি ওলাই আছুছি হে ঈশ্বৰ আজিৰ ৰাত্ৰি কালৰে এক অলৌকিক চলনা নিমন্তে আমি প্ৰাৰ্থনা কৰো প্ৰচাৰ কৰি কহিবা নিমন্তে পুনি শ্ৰৱণ কৰিবা নিমন্তে নিবেদন কৰো বৰ্তমান পবিত্ৰ আত্মা যেপৰি উপাসনাক নিজৰ অধিকাৰক নেই যাই পাৰন্তি পুনি আমমানে যেহেতু আৱশ্যক কৰো তেণু আম প্ৰত্যেক জনক প্ৰতি আপোনাৰ জীৱন ৰুটিক যেপৰি ভাঙি পৰিৱেশন কৰি পাৰন্তি যিহেতু তাৰ নামেৰে আমমানে ইয়াক ভিক্ষা কৰো আমেন আপোন মানে বসি যাই পাৰন্তি মু এপৰি ভৰসা কৰোছি যে আজিৰ ৰাত্ৰি কালৰে আমমানে সেই কাৰ্যটি শেষ কৰিবকু সক্ষম হব যাক লোক মানে দেখন্তু বুলি আমমানে চেষ্টা কৰোছো পৰমেশ্বৰ ঠাৰে বিশ্বাস কৰিবাৰ বাস্তৱতাক যে লোক মানে দেখি পাৰন্তি এই কথা যত্ন কৰোছো তৎপৰে আসন্তা কালিৰ অপৰাহ্ন বেলা অঢ়েটা সময়ৰে সেই সমস্তে যে প্ৰাৰ্থনাৰ কাৰ সৈতে ৰৈছন্তি সেনে প্ৰাৰ্থনাৰ স্মৰিত হোৱাকু যাওঁছন্তি তেণু এইজনে হলে যেপৰি প্ৰাৰ্থনা কাৰ্ডৰু বঞ্চিত নৰহন্তি এতিৰে সুনিশ্চিত হৈ ৰহন্তু প্ৰত্যেক দিন ৰাতি বেলা আমি কিছুটা প্ৰাৰ্থনা কাৰ্ডক বণ্টন কৰি থওঁ পুনি আসন্তা কালি সে আউথরে তাহাকু বন্টন করিবে প্রায়তঃ মু ধারণা করে দেড়টা কিংবা সেপরি কিছুটা নম্বর উপাসনা আরম্ভ হবার কিছু সময় পূর্বে সে সেগুলি বাঁটি দেবে সুতরাং সেই সমস্তে যেমন প্রার্থনা করা নিমন্তে ইচ্ছা রাখতে আপনা মানকর যে কোনসি প্রিয়জন নিমন্তে প্রার্থনা করা ইচ্ছা করতে সেমানু আগক আসবাক দিয়ন্তু পুনি খন্ডিয়ে প্রার্থনা কালকু নেওয়া দিয়ন্তু সেমানে খন্ডিয়ে প্রার্থনার কার হাসল করা নিমন্তে নিশ্চিত রূপে স্বাগত যোগ্য অটন্তি পুনি আমমানে করিবাকু যাওছু মু লোকমান নিমন্তে প্রার্থনা করিবাকু যাওছি সেমানক উপরে হস্তদয়কু রখিবাকু যাওছি পুনি সেমানক পাই প্রার্থনা করিবাকু যাওছি আউ আপনমানকর বিশ্বাস যদি প্রভু যীশুঙ্কর উপস্থিতিরে উন্নত ন হুয়ে আউ আপনমানকর আরোগ্যকারী রূপে গ্রহণ করিবাকু যদি প্রবর্তাই ন পারে পুনি আপনমানে যদি বিশ্বাস করন্তি যে আমমানে যদি প্রার্থনা করিবু পুনি আপনার উপরে আমার হস্তগুড়া যদি রখিবু যে তাহা আপনার সাহায্য করিব আচ্ছা তবে আমমানে নিহাতি পক্ষে এখানে যে কোনো বিষয় যাহা করা ইচ্ছা রাখি থাকু তাহাকে অবশ্য করিবু বিলম্বিত সময় পর্যন্ত মুহূর্ত ব্যবস্থিত করে রাখিবার কারণটি এপরি প্রত্যেক বিষয় যাহাকে মু করি পারে বলে লক্ষ্য করুছি যাকি উপস্থিত হয়ে পারিব পুনি সেই মাধ্যম গুলির মধ্যে ঈশ্বরকু প্রবেশ করাই পারিব পুনি অধিক সংখ্যক বিষয়কু আমমানে হাসল করি না সেপরি স্থলে ভবনটি অধিক বড় ধরনের নুহে তেণু অধিক সংখ্যক লোককে আমমানে কদাপি হাসল করে নপারু তেণু আসন্তকালীর মধ্যাহ্ন সময়ের আমাদের সুযোগটি গ্রহণ করে পারা পুনি সেই সমস্ত যে হাসল করছু সে প্রার্থনা করে পারা সেই মধ্যাহ্ন সময় এই উদ্দেশ্য অলগা রাখু পীড়িত মানুষ প্রার্থনা করে পারা নিমন্তে সাহায্য করা উদ্দেশ্যে পুনি জীবনকু কিছুটা স্বচ্ছল করে তোলা নিমন্তে আমাদের সাহায্যের যে কোনো কাজ করা নিমন্তে এখানে উপস্থিত অছু যে যাত্রার আমি মানে অগ্রসর করুছু যাত্রার সেই মার্গরে বোঝটি টিকে হালুকা করে দেওয়া মনস্থ করুছু তৎপরে যে কোনসি মুহূর্তে যেপরিকি যে কেই ব্যক্তি এপরি অনুভব করতে যে সেমানকু প্রভু যীশু নিকটকু আসিবার আবশ্যক রয়েছে সেপরি ক্ষেত্রে উপাসনার যে কোনসি অংশ পরিচালিত হেউ থাকে না কাহিকি আপনার ঠিক এই সময়ের চালি আসন্তু বেদী সম্মুখকু আসিবার নিমন্ত্রণ কু আদৌ অপেক্ষা করতু না আসিবার নিমন্ত্রণটি দিয়া পর্যন্ত আদৌ অপেক্ষা করতু না আপনার ঠিক সেই মুহূর্তে চালি আসন্তু খ্রিস্টকু গ্রহণ করন্তু যথাসম্ভব সামনাকু চালি আসন্তু পুনি ঠিক সেই সময় তাঙ্কু মানি নিয়ন্তু কারণ এই স্থানরে আমমানকর উপস্থিত থিবার প্রমুখ উদ্দেশ্য তাহাই অটে আউ আসন্তকালি রবিবার অটে পুনি মন্ডলী গুড়ে সন্ডে স্কুল উপাসনা করা আমমানে সকল সেবা মধ্যাহ্ন সময় হবার কারণটি রবিবার দিন অপরাহ্নরে হবার কারণটি এথিপাই যেহেতু আমমানে কোনসি সেবার কার্যটি আদৌ বাধা দেওয়া ইচ্ছা করু না ଆମମାନେ ଏହି କଥାକୁ ବିଶ୍ୱାସ କରୁ ଯେ ପ୍ରତ୍ୟେକ ଖ୍ରୀଷ୍ଟିଆନ ପାଇଁ ନିହାତି ପକ୍ଷେ ଉପାସନା ଏକ ଆଳୟ ହେବା ଆବଶ୍ୟକ ରହିଅଛି, ଯେ ସେମାନଙ୍କୁ ଯିବାକୁ ଅଛି। ପ୍ରତ୍ୟେକ ଖ୍ରୀଷ୍ଟିଆନ ମାନଙ୍କୁ ଯେକୌଣସି ସ୍ଥାନରେ ନିହାତି ପକ୍ଷେ ବିଶ୍ୱାସୀ ମାନଙ୍କ ସହିତ ସହଭାଗିତା ରଖି ସମବେତ ହେବାକୁ ଅଛି। ପୁଣି ଯେକୌଣସି ସ୍ଥାନରେ ଆପଣମାନେ ଏକତ୍ରିତ ହୁଅନ୍ତି ତାହା ଏକ ମଣ୍ଡଳୀ ଅଟେ। ପୁଣି ଏହି ସ୍ଥାନରେ ମୁଁ ଯଦି ଜଣେ ପ୍ରବାସୀ ଥିଲି ତେବେ ଏଠାରେ ସ୍ଥିତ କୌଣସି ଏକ ମଣ୍ଡଳୀ ସହିତ ମୁଁ ସଦସ୍ୟତାକୁ ହାସଲ କରିଥାନ୍ତି। ଅର୍ଥାତ୍ ଏହି ସ୍ଥାନରେ ପାଳକଗଣ ଯେଉଁମାନେ କି ସହଯୋଗ କରୁଅଛନ୍ତି ସେମାନେ ପ୍ରତିନିଧିତ୍ୱ ପ୍ରଦାନ କରନ୍ତି। କାହିଁକି ଯଦି ସେମାନେ ଏଠାରେ ମଞ୍ଚ ଉପରେ ଉପବେଶନ କରୁଅଛନ୍ତି, ପୁଣି ଯାହା କିଛି ବିଷୟ ଏଠାରେ କାର୍ଯ୍ୟକାରୀ ହେଉଅଛି ସେଗୁଡ଼ିକ ସେମାନେ ଯେ ଅନୁମୋଦନ କରନ୍ତି, ସେଗୁଡ଼ିକୁ ଲୋକମାନେ ନିକଟରେ ପ୍ରଦର୍ଶନ କରାଉଥିବାର ଭାବକୁ ସେମାନେ ପରିଚିତ କରାନ୍ତି। ସେମାନେ ସେବା କାର୍ଯ୍ୟକୁ ଅଲୌକିକତାର ଆରୋଗ୍ୟ କର୍ମକୁ ପବିତ୍ର ଆତ୍ମାଙ୍କର ବାପ୍ତିସ୍ମକୁ ପୁଣି ଏହିପରି ଧରଣର ଅନ୍ୟାନ୍ୟ ବିଷୟକୁ ବିଶ୍ୱାସ କରନ୍ତି। ଏହାର ସାକ୍ଷ୍ୟ ଦାନକୁ ଦେବା ନିମନ୍ତେ ସେମାନେ ଏଠାରେ ଉପସ୍ଥିତ ଅଛନ୍ତି। ସେମାନେ ତ ସେ ବ୍ୟକ୍ତିଗଣ ଥିଲେ ଯେଉଁମାନେ ମୋତେ ଏଠାକୁ ଆସିବା ନିମନ୍ତେ ନିମନ୍ତ୍ରଣ ଦେଇଥିଲେ, ଯେପରିକି ଯେଉଁ ସେବାର କାର୍ଯ୍ୟଟିକୁ ପ୍ରଭୁ ମୋତେ ପ୍ରଦାନ କରିଛନ୍ତି ସେହି ସେବାର କାର୍ଯ୍ୟଟି ସେମାନଙ୍କର ସହଭାଗିତାକୁ ଯେପରି ସାହାଯ୍ୟ କରିପାରେ। ପୁଣି ତାହା ହିଁ ଜଣେ ପ୍ରକୃତ ପାଳକଙ୍କର ଆଚରଣ ଅଟେ, ଯିଏକି ସେହି ସବୁ ଆତ୍ମିକ ଆଶୀର୍ବାଦକୁ ଅନ୍ୱେଷଣ କରୁଅଛନ୍ତି, ଆତ୍ମିକ ଲାଭ ଗୁଡ଼ିକୁ ଖୋଜୁଅଛନ୍ତି ଯାହାକୁ ସେ ପାଇପାରନ୍ତି, ସେହି ସବୁ ବିଷୟ ଯାହାକୁ ପରମେଶ୍ୱର କରୁଅଛନ୍ତି, ଯଦ୍ୱାରା ସେ ପାରୁ ପର୍ଯ୍ୟନ୍ତ ଆପଣଙ୍କର ସକ୍ଷମତା ଅନୁସାରେ ଚେଷ୍ଟା କରୁଅଛନ୍ତି, ଯେପରିକି ସେ ଆପଣଙ୍କର ମଣ୍ଡଳୀକୁ ପ୍ରଭୁଙ୍କଠାରେ କିଛି ବାଟ ଆଗେଇ ନେବାକୁ ସାହାଯ୍ୟ କରିପାରନ୍ତି। ସେପରି ଧରଣର ଜଣେ ପାଳକଙ୍କ ନିମନ୍ତେ ମୁଁ ନିଶ୍ଚିତ ରୂପେ ନିଜର ଟୋପିକୁ ମୁଣ୍ଡରୁ କାଢ଼ିଦେଇ ତାଙ୍କୁ ସମ୍ମାନ ଦେବାକୁ ପସନ୍ଦ କରେ। ପୁଣି ଏହି ବ୍ୟକ୍ତିଗଣଙ୍କୁ ସମସ୍ୟାର ଅଧୀନରେ ଥାଇ ଏହାକୁ ସୁଦ୍ଧା କରିବାକୁ ଥିଲା, ତାହା ଯେ ସତ୍ୟ କଥା ଅଟେ ଏହାକୁ ଆପଣମାନେ ବିଶ୍ୱାସ କରିପାରନ୍ତି। ସେମାନଙ୍କୁ ବଡ଼ କଷ୍ଟକର ପରିସ୍ଥିତି ମଧ୍ୟରେ ଏହାକୁ କରିବାକୁ ପଡ଼ିଥିଲା, ତେଣୁ ପରମେଶ୍ୱରଙ୍କ ଏହିପରି ମହାନ ବ୍ୟକ୍ତିଗଣଙ୍କ ପାଇଁ ମୁଁ ନିହାତି ପକ୍ଷେ ଆଭାରୀ ଅଟେ, ଯେଉଁମାନେ ଆପଣମାନଙ୍କର ଦୃଢ଼ ପ୍ରତ୍ୟୟଗୁଡ଼ିକ ଉପରେ ନିର୍ଭର କରି ଆଉ ବିଶ୍ୱାସ ଉପରେ ଆସ୍ଥା ରଖି ସେମାନଙ୍କର ସ୍ଥାନକୁ ପୁଣି ସେମାନଙ୍କର ସେବାର ନିରୂପିତ କ୍ଷେତ୍ରକୁ ଗ୍ରହଣ କରିବାକୁ ସବୁବେଳେ ଇଚ୍ଛୁକ ରହନ୍ତି। ପରମେଶ୍ୱର ସେମାନଙ୍କୁ ସର୍ବଦା ଆଶୀର୍ବାଦ କରନ୍ତୁ। ପୁଣି ସେମାନେ ଯେ ଆପଣମାନଙ୍କର ମଙ୍ଗଳ କରିବେ ଏଥିରେ ମୁଁ ନିଶ୍ଚିତ ଅଟେ। ପୁଣି ଏହି ସ୍ଥାନରେ ଆପଣ ଯଦି ଜଣେ ଅପରିଚିତ ବ୍ୟକ୍ତି ଅଟନ୍ତି, ତେବେ ଏହି ଭାଇମାନେ ସେମାନଙ୍କର ଆରାଧନାଳୟଗୁଡ଼ିକୁ ଯେ କେଉଁଠାରେ ଅବସ୍ଥିତ କରିଅଛନ୍ତି ତାହାକୁ ଅନ୍ୱେଷଣ କରନ୍ତୁ, ସେଗୁଡ଼ିକୁ କେଉଁ ସ୍ଥାନରେ ଅବସ୍ଥିତ ତାହାକୁ ଦେଖନ୍ତୁ, ଆସନ୍ତାକାଲି ସେଗୁଡ଼ାକୁ ଯାଇ ଦେଖନ୍ତୁ, ସେମାନେ ବିଶେଷଣର ସେବାଗୁଡ଼ିକୁ ବ୍ୟବସ୍ଥିତ କରିବେ। ପୁଣି ଏହି ସ୍ଥାନରେ କେତେକ ସେବକ ଉପସ୍ଥିତ ଅଛନ୍ତି ଯେଉଁମାନେ ବିଭିନ୍ନ ସ୍ଥାନର ଉପାସନାଳୟଗୁଡ଼ିକରେ ପ୍ରଚାର କରିବେ। ପୁଣି ଏହାକୁ ଯେପରି ଭାବରେ ସୂଚନା ଦିଆଯାଇ ସୂଚିତ କରାଯାଇଅଛି ସେପରି ଭାବରେ ହେବ, ତେଣୁ ସେମାନେ ମଧ୍ୟରେ ଅବଶ୍ୟ ଯାଇ ଉପସ୍ଥିତ ରହନ୍ତୁ। ଆଉ ତତ୍ପରେ ଆସନ୍ତାକାଲିର ଅପରାହ୍ନରେ ଶେଷ କରିବାକୁ ଥିବା ଉପାସନାରେ ଆପଣମାନେ ଆସିବାକୁ ଯଦି ଚାହିଁବେ ତେବେ ଆପଣମାନଙ୍କୁ ଲାଭ କରି ଆମେ ନିଶ୍ଚିତ ରୂପେ ଆନନ୍ଦିତ ହେବୁ। ପ୍ରତ୍ୟେକ ମଣ୍ଡଳୀ ପାଇଁ, ପ୍ରତ୍ୟେକ ଅନୁଷ୍ଠାନ ପାଇଁ, ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କ ପାଇଁ ଏହା ନିରୂପିତ ଅଟେ। ପ୍ରତ୍ୟେକ ଜଣ ସ୍ୱାଗତ ଯୋଗ୍ୟ ଅଟନ୍ତି, ମେଥଡିଷ୍ଟ, ବ୍ୟାପ୍ଟିଷ୍ଟ, ପ୍ରେସବିଟେରିଆନ, ପେଣ୍ଟିକଷ୍ଟାଲ, ଚର୍ଚ୍ଚ ଅଫ୍ କ୍ରାଇଷ୍ଟ, ଚର୍ଚ୍ଚ ଅଫ୍ ଗଡ୍, କ୍ୟାଥୋଲିକ, ପ୍ରାଚୀନ ମଣ୍ଡଳୀ ମତାବଲମ୍ବୀ, ଯେହୁଦି, ନାସ୍ତିକ ବ୍ୟକ୍ତି, ପୁଣି ଅନ୍ୟ ଯେକୌଣସି ମତାବଲମ୍ବୀ ଆପଣମାନେ ହୋଇଥାନ୍ତୁ ନା କାହିଁକି, ସମସ୍ତେ ସାଦର ଯୋଗ୍ୟ ଅଟନ୍ତି, ଆମମାନେ ଅଟୁ, ଆପଣମାନେ ସମସ୍ତେ ନିମନ୍ତ୍ରିତ ଅଟନ୍ତି। ଆପଣମାନେ ପଚାରନ୍ତି ଜଣେ ନାସ୍ତିକ ବ୍ୟକ୍ତି ମହାଶୟ, ହଁ ତାହା ହିଁ, କେହି ଜଣେ ନାସ୍ତିକ ବ୍ୟକ୍ତି ଯଦି ଉପାସନାକୁ ଚାଲି ଆସନ୍ତି ପୁଣି ବସି ପଡ଼ନ୍ତି ପୁଣି ସ୍ୱୟଂକୁ ସଂଯତ ରଖନ୍ତି, ତେବେ ସେ ଅନ୍ୟ ଯେକୌଣସି ବ୍ୟକ୍ତିଙ୍କ ପରି ସ୍ୱାଗତ ଯୋଗ୍ୟ ଅଟନ୍ତି। ସଠିକ୍ କଥା, କୌଣସି ଏକ ବିଷୟ ତାହା ହିଁ ଅଟେ ଯାହା ପାଇଁ ଆମମାନେ ତାଙ୍କ ଏଠାରେ ଉପସ୍ଥିତ ଥାଆନ୍ତୁ ବୋଲି ଇଚ୍ଛା କରୁ, ଅର୍ଥାତ୍ ଏପରି କିଛିଟା କାର୍ଯ୍ୟ ତାଙ୍କ ପାଇଁ କରାଯାଉ ଯାହାକି ତାଙ୍କୁ ତାଙ୍କର ନିଜସ୍ୱ ଭୁଲ ତ୍ରୁଟିକୁ ଦେଖାଇବାକୁ ସାହାଯ୍ୟ କରିବ, ପୁଣି ପ୍ରଭୁଙ୍କ ନିକଟକୁ ତାଙ୍କୁ ଘେନି ଆସିବ, କାରଣ ଆମମାନେ ନିଶ୍ଚିତ ରୂପେ ତାହା ହିଁ ଚାହୁଁ। ଖ୍ରୀଷ୍ଟିଆନ ବ୍ୟବସାୟୀମାନଙ୍କର ପତ୍ରିକାଟି ଯେଉଁ ଛୋଟ ଦର୍ଶନ ବିଷୟକୁ ପ୍ରକାଶ କରିଥିଲା ତାହାକୁ ଆପଣମାନେ ମଧ୍ୟ କେତେଜଣ ବ୍ୟକ୍ତି କଦାପି ପାଠ କରିଥିଲେ ପୁଣି କେତେକ ଛୋଟକାଟ ପତ୍ରିକା ମଧ୍ୟ ତାକୁ ପ୍ରକାଶ କରିଥିଲେ ବୋଲି ମୁଁ ବିଶ୍ୱାସ କରେ ଯାହାକି ସମୟର ପର୍ଦ୍ଦାର ଅନ୍ତରରେ ଥାଇ ବିତି ସାରିଥିବା ଘଟଣାକୁ ଲକ୍ଷ୍ୟ କରିବା ବିଷୟଟି ଥିଲା ପୁଣି ବନ୍ଧୁଗଣ ତା ନିରାଟ ସତ୍ୟକତା ଅଟେ ତାହାକୁ ହାତଛଡ଼ା କରିଦେବାକୁ ଆପଣମାନେ କୌଣସି ଉଦ୍ୟମକୁ କରିପାରନ୍ତି ନାହିଁ ସେହି ସମୟ ଉତ୍ତାରୁ ମୁଁ ଜଣେ ଭିନ୍ନ ଧରଣ ବ୍ୟକ୍ତି ହୋଇସାରିଛି ତାହା ଯେ ନିହାତି ପକ୍ଷେ ବାସ୍ତବତାର ବିଷୟ ଅଟେ ସେ କଥାକୁ ମୁଁ ଜାଣେ ତେଣୁକରି ମୁଁ ତାହାରି ପରିପ୍ରେକ୍ଷୀରେ ବିଶ୍ୱାସ କରେ ଯେ ଆପଣମାନଙ୍କ ମଧ୍ୟରୁ କେହି ଜଣେ ବ୍ୟକ୍ତି ସୁଦ୍ଧା ସେହି ଶ୍ରେଷ୍ଠ ସ୍ୱର୍ଗର ଅନୁଭୂତିକୁ କଦାପି ପାଶରିବେ ନାହିଁ ଯାହାକୁ ପରମେଶ୍ୱର ବିଶ୍ୱାସୀମାନେ ନିମନ୍ତେ ନିରୂପଣ କରିଛନ୍ତି ଆପଣମାନେ ଯଦି ସେପରି କରନ୍ତି ତେବେ ଏହି ପୃଥିବୀ ପୃଷ୍ଠରେ ଥାଇ ଆପଣମାନେ କ'ଣ ସଫଳ କରିଛନ୍ତି କାରଣ କେଉଁ ମୁହୂର୍ତ୍ତରେ ଆପଣମାନଙ୍କୁ ଏହି ଧରାପୃଷ୍ଠକୁ ଛାଡ଼ିବାକୁ ଅଛି ସେ କଥାକୁ ଆପଣମାନେ କେହି ହେଲେ ଜାଣନ୍ତି ନାହିଁ କିନ୍ତୁ ଗୋଟିଏ ବାତ କଥାକୁ ଆପଣମାନେ ଜାଣନ୍ତି ଅର୍ଥାତ୍ ଆପଣମାନଙ୍କୁ ଏହି ସ୍ଥାନକୁ ଅବଶ୍ୟ ଛାଡ଼ିଯିବାକୁ ହିଁ ଅଛି ପୁଣି ତାହା ଯଦି ସତ୍ୟକଥା ଅଟେ ତେବେ ସେ କ୍ଷେତ୍ରରେ ଆମେମାନେ ଠିକ୍ ସେପରି ଧରଣର ହୋଇ ସାଜିବାଟା ଆମ ପାଇଁ ମୂର୍ଖତାପୂର୍ଣ୍ଣ ବିଷୟ ହେବ ନାହିଁ କି କୌଣସି ପ୍ରକାରର ସୁଯୋଗକୁ ହାସଲ କରିନେବାକୁ ଆମେ କୌଣସି ଉଦ୍ୟମ କରିପାରିବା ନାହିଁ ବୁଝନ୍ତୁ କେବଳ ମନେ ରଖନ୍ତୁ ପରମେଶ୍ୱର ବଚନକୁ ପୁଣି ଏଥିରେ ରହିଥିବା ସକଳ ପ୍ରତିଜ୍ଞାକୁ କେବଳ ବିଶ୍ୱାସ କରନ୍ତୁ କେବଳ ଚିନ୍ତା କରନ୍ତୁ ପ୍ରତ୍ୟେକ ପୀଡ଼ାକୁ କିଏ ସୂତ୍ରପାତ କଲା ହୃଦଯାତନାର ପ୍ରତିଟି ବେଦନାକୁ ପ୍ରତ୍ୟେକ ମୃତ୍ୟୁକୁ ପ୍ରତ୍ୟେକ ସମସ୍ୟାକୁ ପ୍ରତ୍ୟେକ ଦୁଃଖକୁ ଏହି ରୁଗ୍ଣ ଛୋଟ ଶିଶୁଟିକୁ ଏହିସବୁ ଯନ୍ତ୍ରଣାକୁ ଛୋଟାଗୁଡ଼ିକୁ ଅନ୍ଧଙ୍କୁ ପ୍ରତ୍ୟେକ ଚିକିତ୍ସାଳୟକୁ ନିର୍ମାଣ କରିବା ପଛରେ କାହାର ହାତ ଥିଲା ଯେହେତୁ ଜଣେ ମାତ୍ର ବ୍ୟକ୍ତି କେବଳ ବାକ୍ୟର ଗୋଟିଏ ଛୋଟକାଟ ଅଂଶକୁ ଅବିଶ୍ୱାସ କଲେ ସେହି ଜଣଙ୍କ ହବା ଥିଲେ ସୈତାନ ତାଙ୍କଠାରେ ଏହାକୁ କେବଳ ଉଦ୍ଧୃତ କରିଥିଲା ସେପରି ନୁହେଁ ମାତ୍ର ଏହାକୁ ତାଙ୍କ ନିକଟରେ ସୁନ୍ଦର କରି ଚିତ୍ରଣ କରିଥିଲା କହିଥିଲା ନିଶ୍ଚିତ ରୂପେ ପ୍ରଭୁ ଖୁବ୍ ଉତ୍ତମ ଧରଣର ଅଟନ୍ତି ଏହାର ଅବସ୍ଥିତିର ସମ୍ପର୍କରେ ଆପଣମାନେ ଆଜିକାଲି ଅଧିକାଂଶ କଥାବାର୍ତ୍ତାକୁ ଶୁଣନ୍ତି ପରମେଶ୍ୱର ଜଣେ ଉତ୍ତମ ଈଶ୍ୱର ଅଟନ୍ତି ସେ ବିଷୟରେ ଅନେକ କିଛି କଥାକୁ ଶୁଣନ୍ତି ସେ ଜଣେ ଉତ୍ତମ ସ୍ୱଭାବିଶିଷ୍ଟ ଈଶ୍ୱର ଅଟନ୍ତି ତଥାପି ମନେ ରଖିଥାନ୍ତୁ ଯେ ସେ ପବିତ୍ରତାର ନିପୁଣ ଈଶ୍ୱର ଅଟନ୍ତି ଏପରି ଜଣେ ପରମେଶ୍ୱର ଅଟନ୍ତି ଯିଏକି ପାପକ ଉନ୍ନତ ହେବା ବିଷୟକୁ ସହନ କରିପାରନ୍ତି ନାହିଁ ଏଥିପାଇଁ ବର୍ତ୍ତମାନ ପରିଷଦ କରାଯାଇ ସାରିଅଛି ପୁଣି ତାଙ୍କର ନିୟମାନୁସାରେ ଆପଣମାନଙ୍କୁ ଏହାକୁ ନିଶ୍ଚିତ ରୂପେ ଗ୍ରହଣ କରିନେବାକୁ ଅଛି ଆଉ ମନେ ରଖନ୍ତୁ ସେ ଜଣେ କ୍ରୋଧୀ ପରମେଶ୍ୱର ଅଟନ୍ତି ପୁଣି କୋପରେ ଜର୍ଜରିତ ପରମେଶ୍ୱର ଅଟନ୍ତି ପୁଣି ଜଣେ କ୍ରୋଧୀ ପରମେଶ୍ୱରଙ୍କ ସମ୍ମୁଖରେ ଆପଣ ଦଣ୍ଡାୟମାନ ହେବେ ଜଣେ ଏପରି ପରମେଶ୍ୱର ଯିଏକି ମଙ୍ଗଳମୟ ପୁଣି କରୁଣମୟ ଅଟନ୍ତି ତାଙ୍କ ସମ୍ମୁଖରେ ନୁହେଁ ଆଜି ରାତିରେ ସେ ଆପଣଙ୍କର ତ୍ରାଣକର୍ତ୍ତା ଅଟନ୍ତି ସେଦିନ କିନ୍ତୁ ସେ ଆପଣଙ୍କର ବିଚାରକ ଅଟନ୍ତି ତେଣୁ କୌଣସି କାର୍ଯ୍ୟକୁ ଆପଣ ଅଧରା କରି ଯେପରି ଛାଡ଼ି ନ ଦିଅନ୍ତି ଏଥିପାଇଁ ନିଶ୍ଚିତ ହୋଇଯାଆନ୍ତୁ ହେ ବନ୍ଧୁ ସେଥିରେ ନିଶ୍ଚିତ ହୋଇଯାଆନ୍ତୁ ଏହା କରିବେ ନାହିଁ ଏହା ପ୍ରତିକାରକୁ ଆଦୌ ପ୍ରଦାନ କରିବେ ନାହିଁ ଏହାର ଆଡ଼କୁ ଅନ୍ୟମନସ୍କ ହୋଇ ତରବରିଆ ଭାବେ ଆଦୌ ବଢ଼ନ୍ତୁ ନାହିଁ ଅତି ନିଶ୍ଚିତ ହୁଅନ୍ତୁ ଦୋହରା ନିଶ୍ଚିତ ହୁଅନ୍ତୁ ଯେହେତୁ ଆପଣ ଅନ୍ୟ ଏକ ସୁଯୋଗକୁ ଆଉ କଦାପି ପାଉନାହାନ୍ତି ଏହା ହିଁ ଆପଣଙ୍କର ଏକମାତ୍ର ସୁଯୋଗ ଅଟେ ଯେତେବେଳେ ଆପଣ ଏହି ଧରାପୃଷ୍ଠରେ ଅଛନ୍ତି ସେତେବେଳେ ଏହା ଆପଣଙ୍କର ସର୍ବଶ୍ରେଷ୍ଠ ସୁଯୋଗ ଅଟେ ଧନୀ ଲୋକ ପୁଣି ଲାଜରଙ୍କ ଦୃଷ୍ଟାନ୍ତକୁ ମନେ ରଖିଥାନ୍ତୁ ପରମେଶ୍ୱର ପୁଣି ଆପଣଙ୍କ ମଧ୍ୟରେ ଏକ ବିରାଟ ବ୍ୟବଧାନ ସେଠାରେ ରହିଅଛି ଯାହାକୁ କେହି ଜଣେ ହେଲେ ମନୁଷ୍ୟ ଆଦୌ ପାର କରିପାରିନାହିଁ କିମ୍ବା ସେପରି କଦାପି କରିବ ନାହିଁ ଧ୍ୟାନ ଦିଅନ୍ତି ତ ତେବେ ଆପଣ ହଁ ଆପଣ ଯେତେବେଳେ ମରନ୍ତି ଏହା ତାହାକୁ ସାଧନ କରେ ମୁଁ ଜାଣେ ଯେ ଲୋକମାନେ ଆପଣମାନଙ୍କୁ ଏପରି କହି ସାନ୍ତ୍ୱନା ଦିଅନ୍ତି ଯେ ସେଠାରୁ ବାହାରି ଆସିବା ନିମନ୍ତେ ସେମାନେ ଆପଣମାନଙ୍କ ପାଇଁ ପ୍ରାର୍ଥନା କରନ୍ତି କିନ୍ତୁ ଏହାକୁ ଆପଣମାନେ କଦାପି ବିଶ୍ୱାସ କରନ୍ତୁ ନାହିଁ ତାହା ତ ପରମେଶ୍ୱରଙ୍କ ବାକ୍ୟର ବିରୋଧାଭାବର ବିଷୟ ଅଟେ ବୁଝନ୍ତି ତ ଗଛଟିଏ ଯେଉଁ ଆଡ଼କୁ ଢଳିଥାଏ ତାହା ସେହି ସ୍ଥାନରେ ଅଟେ ସେହି ସ୍ଥାନରେ ହିଁ ପଡ଼େ ଆଉ ଯୀଶୁ କହିଥିଲେ ସ୍ୱୟଂ ସେ କହିଥିଲେ ସେପରି ସ୍ଥଳେ ଏକ ବିରାଟ ବ୍ୟବଧାନ ଥିଲା ଅର୍ଥାତ୍ ଜଣେ ବ୍ୟକ୍ତି ଯେତେବେଳେ ମରନ୍ତି ପୁଣି ନରକ ମଧ୍ୟକୁ ଗଲେ ସେ କୌଣସି ପ୍ରକାର କଦାପି ସ୍ୱର୍ଗକୁ ଯାଇପାରନ୍ତି ନାହିଁ କେହି ଜଣେ ହେଲେ ବ୍ୟକ୍ତି ଏହାକୁ କଦାପି ପାର କରିନଥିଲେ କିମ୍ବା କରିବେ ନାହିଁ ଏହା ତାହାକୁ ସମାଧାନ କରି ପକାଏ ଯେପରି ଭାବରେ ମୁଁ ଏହା ସହିତ ବ୍ୟବସ୍ଥିତ ଅଟେ ଏହା ଯେ ତାହା ହିଁ ଥିଲା ସେ କଥାକୁ ଯୀଶୁ ଯେତେବେଳେ କହିଥିଲେ ଏ ବିଷୟରେ ତାହା ହିଁ ସବୁକିଛି ଅଟେ ତେଣୁ କେବଳ ମନେ ରଖନ୍ତୁ ବର୍ତ୍ତମାନର ସମୟ ହିଁ ଆପଣଙ୍କର ସୁଯୋଗ ଅଟେ। ତତ୍ପରେ ଆଜିର ରାତ୍ରିକାଳୀନ ଅବସରଟି ସମ୍ଭବତଃ ଆପଣଙ୍କର ସର୍ବଶେଷ ସୁ ଅବସର ହୋଇପାରେ। କଣ ଯେ ଘଟଣା ଘଟି ଚାଲିଅଛି ସେ ବିଷୟକୁ ଆପଣ କଦାପି ହୃଦୟଙ୍ଗମ କରିପାରିଥିଲେ କି? ଆପଣ ଏହାକୁ ଯଦି କେବଳ ବୁଝନ୍ତେ ସେପରି ଧରଣର ହେଉ ହୋଇ କଥା କହୁଥିବା ପ୍ରସଙ୍ଗଟିକୁ ଯେ ଆପଣମାନେ ଆଦୌ ଚିନ୍ତା କରିବେ ନାହିଁ ଏପରି ମୁଁ ଭରସା କରେ। ଅର୍ଥାତ୍ କୌଣସି ଜଣେ ବ୍ୟକ୍ତିର ଉପରେ ଦୃଷ୍ଟିପାତ କରିବାକୁ ମୁଁ ଯେ ଆପଣମାନଙ୍କୁ ପ୍ରଭାବିତ କରୁଅଛି କିମ୍ବା କୌଣସି ଜଣେ ବ୍ୟକ୍ତିଙ୍କୁ ବିଶ୍ୱାସ କରନ୍ତୁ ବୋଲି କହୁଅଛି ସେ ପ୍ରକାର ଭାବନ୍ତୁ ନାହିଁ। ହେ ବନ୍ଧୁ, ମୁଁ ତାହାକୁ ଆଦୌ କରୁନାହିଁ। ସେ ଯେ କିଏ ଅଟନ୍ତି ଯାହାଙ୍କର ଉପସ୍ଥିତିରେ ଆମମାନେ ରହିଅଛୁ ତାହାଙ୍କୁ ଜାଣିବାକୁ ଆଉ ତାହାଙ୍କୁ ବିଶ୍ୱାସ କରିବାକୁ ମୁଁ ଚେଷ୍ଟା କରୁଅଛି। ଯୀଶୁଖ୍ରୀଷ୍ଟ ସେହି ସମାନ ଈଶ୍ୱର ଯିଏକି ସେଦିନ ଆପଣଙ୍କର ବିଚାର ନିଷ୍ପତ୍ତି କରିବେ, ସେ ଏହି ସ୍ଥାନରେ ବିଦ୍ୟମାନ ଅଟନ୍ତି। ପୁଣି ଆପଣମାନଙ୍କ ଉପସ୍ଥିତିରେ ଥାଇ ସ୍ୱୟଂକୁ ପରିଚିତ କରାଉଅଛନ୍ତି ସେହି ସମାନ ଧରଣର ବିଷୟ ଯାହାକୁ ଏହି ଶେଷ ଦିନମାନଙ୍କରେ ସଫଳ କରିବେ ବୋଲି ପ୍ରତିଜ୍ଞା କରିଥିଲେ ସେଗୁଡ଼ିକୁ ପରିଚିତ କରାଉଅଛନ୍ତି। ମୁଁ ଏପରି ବିଚାର ରଖେ ଯେ ଏହି ସକାଳ ବେଳା ପ୍ରାତଃ ଭୋଜନ ସମୟରେ ଭାଇ ପ୍ରାଇସ୍ ଏକ କୋଣକୁ ଚାଲି ଆସିବାର ବିଷୟ ଉପରେ ସେପରି ଧରଣର ଏକ ଉତ୍ତମ ଦୃଷ୍ଟାନ୍ତକୁ ଦେଇ କହୁଥିଲେ। ତତ୍ପରେ ସେ ଗୋଟିଏ କୋଣ ଆଡ଼କୁ ଚାଲି ଆସିଲେ। ଆପଣ ତାହାକୁ ଆନନ୍ଦର ସହିତ ହାସଲ କରିଥିଲେ କି? ନିଶ୍ଚିତ ରୂପେ କରିଥିଲେ। ଏହାକୁ ଅତି ଉତ୍ତମ ରୂପେ ବର୍ଣ୍ଣନା କରାଯାଇଥିଲା। ସୁତରାଂ ବର୍ତ୍ତମାନ ମନେ ରଖନ୍ତୁ, କେତେକ ସମୟରେ କୋଣର ଦିଗରେ, କିନ୍ତୁ ଆସନ୍ତୁ ମନେ ରଖିବା ଯେ ଏହିସବୁ କୋଣକୁ ଆମମାନଙ୍କୁ ଅବଶ୍ୟ ମୋଡ଼ିବାକୁ ହିଁ ଅଛି। ଏକଦା ତାହାରି ଉପରେ ଆଧାରିତ କରି ମୁଁ ପ୍ରଚାର କରିଥିଲି, ପୁଣି ଏହାକୁ ଯୋଡ଼ର ସ୍ଥାନଗୁଡ଼ିକ ବୋଲି ପରିଚିତ କରାଇଥିଲି। ଆମମାନେ ଏକ ତନ୍ନର ସ୍ଥାନକୁ ବହୁଧା ସାମ୍ନା କରିଥାଉ। ଆମମାନଙ୍କୁ ଏହା ମାର୍ଗର ମଧ୍ୟ ଦେଇ ପୁଣି ଚତୁଃପାର୍ଶ୍ୱର ବିଭିନ୍ନ ମାର୍ଗଗୁଡ଼ିକର ମଧ୍ୟ ଦେଇ ଯିବାକୁ ହିଁ ଅଛି। ତତ୍ପରେ ଆଜିର ରାତ୍ରିକାଳରେ ପରବର୍ତ୍ତୀ କେତେକ ମୁହୂର୍ତ୍ତର ନିମନ୍ତେ ଚିହ୍ନଙ୍କର ରବ ସେହି ବିଷୟ ଉପରେ ଆଧାର କରି ମୁଁ ଏକ ବିଷୟବସ୍ତୁକୁ ଗ୍ରହଣ କରିବାକୁ ଚାହେଁ। ପୁଣି ଆମମାନଙ୍କର ବୁଝିବାର ବିଚାର ଶକ୍ତିଟି ଆଜିର ରାତ୍ରିକାଳରେ ଯାତ୍ରା ପୁସ୍ତକର ଅଂଶ ପରେ ମୁକ୍ତାକାର ରହିଅଛି। ଆଉ ଯାତ୍ରାର ଅର୍ଥ ବାହାରି ଚାଲି ଆସିଥିବା, ବାହାରକୁ କରାଇ ଅଣାଯାଇଥିବା ଏପରି ଅଟେ। ତେଣୁ ଆପଣମାନେ ପାଲା ଭଳି ଯେତେବେଳେ ନିକଟତର ହୋଇ ଶୁଣିବାକୁ ଯତ୍ନ କରନ୍ତୁ। କୌଣସି ଏକ ବିଷୟ ସମ୍ବନ୍ଧରେ ମୁଁ ଆପଣମାନଙ୍କୁ ପ୍ରଚାର କରି କହିବାକୁ ଚାହିଁବି। ଆପଣମାନେ କେତେ ଆଦରଣୀୟ ଏକ ସମେତ ମଣ୍ଡଳୀ ଅଟନ୍ତି, କିନ୍ତୁ ମୁଁ ସେପରି ଧରଣ ଏକ କଣ୍ଠସ୍ୱରକୁ ନିହାତି ପକ୍ଷେ ହାସଲ କରିନାହିଁ। ତାହାରି ଉପରେ ଏକ ଛୋଟଘାଟ ଧରଣର ଚାପ ରହିଅଛି। ପୁଣି ଏହା ଯେ କି ପ୍ରକାର ଧରଣର ବିଷୟ ହେବ ସେ କଥାକୁ ମୁଁ ଭଲ ଭାବରେ ଜାଣେ। ଏତେବେଳେ ସାମୟିକ ଭାବେ ମୋତେ ବିଶ୍ରାମ ନେବାକୁ ହିଁ ଅଛି। ପରବର୍ତ୍ତୀ ଉପାସନାକୁ ଆରମ୍ଭ କରିବା ପୂର୍ବେ ମୋତେ 8 ଦିନର କିମ୍ବା 10 ଦିନର ପାଇଁ ଅବକାଶ ଗ୍ରହଣ କରିବାକୁ ଅଛି। ବୁଝନ୍ତୁ, ଏହା ଏଠାସ୍ଥିତ କେବଳ ଗୋଟିଏ ମାତ୍ର ଉପାସନା ନୁହେଁ, ଏହା ତ ଦିନ ପରେ ଦିନ, ସପ୍ତାହ ପରେ ସପ୍ତାହ, ମାସ ପରେ ମାସ, ବର୍ଷ ପରେ ବର୍ଷ ଉପାସନାର ଯୋଜନା ଅଟେ। ପୁଣି ଆପଣମାନେ ତାହାକୁ ହୃଦବୋଧ କରିପାରନ୍ତି ନାହିଁ। ତତ୍ପରେ ସକଳ ପ୍ରକାର ସମୟକୁ, ଅବସର ଗୁଡ଼ିକୁ ବିଚାରକୁ ଆଣନ୍ତୁ। ବର୍ଷ ପରେ ବର୍ଷ ଧରି ଏହା ସେପରି ଗୋଟିଏ ମାତ୍ର ଅବସର କଦାପି ହୋଇନାହିଁ ଯାହାକୁ ସେ କଦାପି କହିଥିଲେ। ଏହା ନିହାତି ପକ୍ଷେ ସିଦ୍ଧତାର ବିଷୟ ଥିଲା, ନିହାତି ପକ୍ଷେ ସତ୍ୟ କଥା ଥିଲା। ପ୍ରତ୍ୟେକ ଭାଷାରେ ସମସ୍ତ ବିଶ୍ୱରେ 7 ଥର ସେପରି କରାଯାଇଥିଲା। ବୁଝନ୍ତି ତ, କେହି ଜଣେ ହେଲେ ବ୍ୟକ୍ତି ନୁହନ୍ତି, କୌଣସି ସ୍ଥାନରେ ନୁହେଁ କହି କେହି କହିପାରନ୍ତି ନାହିଁ। କେବଳ ତାହା ହିଁ ଯାହାକି ସିଦ୍ଧତାର ସହିତ ସଠିକ ରୂପେ ପ୍ରତ୍ୟେକ ସମୟରେ ଘଟିଥିଲା। ସେ କୌଣସି ନିଶ୍ଚିତ ଧରଣ ବିଷୟ ସମ୍ବନ୍ଧରେ ଯେତେବେଳେ କହନ୍ତି ତାହା ଅବଶ୍ୟ ଘଟିବ ବୋଲି ତାହା ଠିକ୍ ସେହିପରି ଭାବେ ଘଟିଥିଲା। ପୁଣି ତାହା ଘଟିବା ପୂର୍ବେ ସେ ଏହାର ସମ୍ବନ୍ଧରେ କେତେକ ସପ୍ତାହ ପୂର୍ବେ, କେତେକ ମାସ ପୂର୍ବେ, କେତେକ ବର୍ଷ ପୂର୍ବେ ସୂଚିତ କରିସାରିଥାନ୍ତି। ପୁଣି ଏହା ସବୁବେଳେ ସୁଚାରୁ ରୂପେ ଅବିକଳ ଭାବେ ଘଟିଥାଏ। ଥରକର ପାଇଁ ସୁଦ୍ଧା ଏହା କଦାପି ଅସଫଳ ହୋଇନଥାଏ, ପୁଣି ଏହା କଦାପି ସେପରି ହେବ ନାହିଁ, ଯେହେତୁ ସେହି ଜଣଙ୍କ ପରମେଶ୍ୱର ଅଟନ୍ତି। ଆଉ ମୁଁ ଅକୃତକାର୍ଯ୍ୟ ହୋଇପାରେ, ଜଣେ ମନୁଷ୍ୟ ହୋଇଥିବା କାରଣରୁ ଅସଫଳ ହୋଇପାରେ, ତେଣୁ ଏକ ଆଦର୍ଶର କାରଣେ ମୋ ଉପରକୁ ଆପଣମାନେ ଆଦୌ ଦୃଷ୍ଟିପାତ କରନ୍ତୁ ନାହିଁ, ଯେହେତୁ ମୁଁ ଠିକ୍ ଆପଣମାନଙ୍କ ଉପରେ ଜଣେ ମନୁଷ୍ୟ ଅଟେ, ଜଣେ ପାପୀ ମାତ୍ରକ ଅଟେ, ଯିଏକି ଅନୁଗ୍ରହ ଦ୍ୱାରା ଉଦ୍ଧାର ପାଇଲା। କିନ୍ତୁ ସେ ଜଣେ ତ ପରମେଶ୍ୱର ଅଟନ୍ତି, ଅଲୌକିକ ଜଣକ ଅଟନ୍ତି। ବୁଝନ୍ତୁ, ସେ ସ୍ୱୟଂକୁ ସୁପରିଚିତ କରାଉଅଛନ୍ତି, ତାଙ୍କୁ ସେ ପ୍ରକାର କରିବାକୁ କଦାପି ଆବଶ୍ୟକ ନାହିଁ। ତଥାପି ସେ ଯେ ଏହାକୁ କରିବେ ତାହାକୁ ସେ ପ୍ରତିଜ୍ଞା କରିଥିଲେ। ଯୀଶୁ ସୁସ୍ଥ କରିଥିଲେ ଯେହେତୁ ଏହା ଯେପରି ବଚନକୁ ସଫଳ କରିଥାନ୍ତା ସେ ସେହିସବୁ କର୍ମକୁ ସଫଳ କରିଥିଲେ ଯେହେତୁ ପରମେଶ୍ୱରଙ୍କ ବଚନ ତଦ୍ୱାରା ସଫଳ ହୋଇପାରିଥିଲା ସେହି କାରଣରୁ ସେ ତାହାକୁ ଆଜି ମଧ୍ୟ ସଫଳ କରୁଅଛନ୍ତି ଯେପରିକି ତଦ୍ୱାରା ବଚନ ସଫଳ ହୋଇପାରିବ ଯାହାକୁ ମୁଁ ଆପଣମାନଙ୍କ ସମ୍ମୁଖରେ ଉଦ୍ଧୃତ କରିଥିଲି ଗୋଟିଏ ରାତି ପରେ ଅନ୍ୟ ଏକ ରାତିରେ ସେପରି କରିଥିଲି ତତ୍ପରେ ଏତେବେଳେ ଧ୍ୟାନ ଦିଅନ୍ତି ତାଙ୍କର ଉପସ୍ଥିତି ଏତେବେଳେ ନିକଟବର୍ତ୍ତୀ ଅଟେ ଏହା ଅଟେ ଏହା ନିଶ୍ଚିତ ରୂପେ ଏକ ପ୍ରକାର ଉତ୍ତେଜନାକୁ ଘେନି ଆସେ ଯେପରିକି ଆଜିର ପ୍ରାତଃକାଳରେ ମୁଁ କହିଥିଲି ଯେକୌଣସି ବିଷୟ ବିନା ଉତ୍ତେଜନାରେ ତାହା ମୃତ ଅଟେ ପୁଣି ଯେକୌଣସି ଧର୍ମ ବିଶ୍ୱାସ ଜରିଆରେ କୌଣସି ପ୍ରକାରର ଉତ୍ତେଜନା ନାହିଁ ତାହାକୁ ଆପଣମାନଙ୍କୁ କବରସ୍ତ କରିଦେବାଟା ଶ୍ରେୟସ୍କର ଅଟେ ଏହା ମୃତ ଅଟେ ଏହା ଉତ୍ତେଜନାକୁ ଘେନି ଆସେ ସେ ଆମମାନଙ୍କୁ ସଞ୍ଜୀବିତ କରନ୍ତି କିନ୍ତୁ ଆମମାନେ ଯେତେବେଳେ ସଞ୍ଜୀବିତ ହୋଇସାରିଛୁ ତେବେ କିଏ ଯେ ଆମମାନଙ୍କୁ ସଞ୍ଜୀବିତ କରିଅଛନ୍ତି ଆସନ୍ତୁ ତାହାକୁ ସ୍ମରଣ କରୁ ଏହା କ'ଣ କଲେ ଏହା ପବିତ୍ର ଆତ୍ମାଙ୍କର ଉପସ୍ଥିତି ଅଟେ ଯୀଶୁଖ୍ରୀଷ୍ଟ ଆମମାନଙ୍କ ମଧ୍ୟରେ ଅଛନ୍ତି ସେ ଯେ ଆମମାନଙ୍କ ମଧ୍ୟରେ ଜୀବିତ ଅଟନ୍ତି ସେ କଥାକୁ ସ୍ୱୟଂରୁ ପ୍ରଦର୍ଶନ କରୁଛନ୍ତି ଏକ ସ୍ୱର୍ଗୀୟ ତେଜମୟ ଶରୀର ନୁହେଁ ସେହି ସମୟଟି ଯେତେବେଳେ ଆସେ ସେହି ସ୍ୱର୍ଗୀୟ ଗୌରବଯୁକ୍ତ ଶରୀରଟି ସ୍ୱର୍ଗରୁ ପ୍ରେରିତ ହୁଏ ତତ୍ପରେ ଅଧିକ ସମୟ ଅବଶିଷ୍ଟ ରହେ ନାହିଁ ଏହାର ସବୁକିଛି ବିଷୟ ତାହା ହିଁ ଅଟେ ପୁଣି ଆମମାନେ ଯେ ଭିତର ପାଖରେ ଅଛୁ ସେ କଥାକୁ ଆମମାନେ ଜାଣୁ ଶେଷ ଦିନମାନଙ୍କର ସମୟରେ ଅବସ୍ଥାନ କରୁଅଛୁ ଯେତେବେଳେ ଏହିସବୁ ଘଟଣା ଘଟୁଅଛି ପୁଣି ତହି ପୂର୍ବେ ପରମେଶ୍ୱର କେତେକ ଯାତ୍ରାକୁ ହାସଲ କରି ସାରିଥିଲେ ସେପରି ସ୍ଥଳେ ଏହା ଅଟେ ପରମେଶ୍ୱରଙ୍କ ସହିତ ସବୁକିଛି ଘଟଣା ତିନିରେ କାର୍ଯ୍ୟକାରୀ ହୁଏ ପରମେଶ୍ୱର ତିନିରେ ସିଦ୍ଧ ଅଟନ୍ତି ଖ୍ରୀଷ୍ଟଙ୍କର ପ୍ରଥମ ଆଗମନ ଘଟଣା ତାଙ୍କର କନ୍ୟାକୁ ମୁକ୍ତ କରିନଥିଲା ଯୀଶୁଖ୍ରୀଷ୍ଟଙ୍କ ଦ୍ୱିତୀୟ ଆଗମନର ଘଟଣା ତାଙ୍କର କନ୍ୟାକୁ ଗ୍ରହଣ କରିବାର କାରଣ ଅଟେ ଖ୍ରୀଷ୍ଟଙ୍କର ତୃତୀୟ ଆଗମନ ବିଷୟଟି ତାଙ୍କର କନ୍ୟା ସହିତ ସହଭାଗିତ ବିଷୟ ଅଟେ ଏକ ହଜାର ବର୍ଷର ରାଜତ୍ୱ କାଳରେ ବିଚାର କରିବାର କାରଣ ଅଟେ ପ୍ରତ୍ୟେକ ବିଷୟ ତିନିରେ ଅଗ୍ରସର କରେ ପୁଣି ସେପରି ସ୍ଥଳେ ଏପରି ରହିଅଛି ସେପରି ସ୍ଥଳେ ରହିବ ତିନୋଟି ବିଭିନ୍ନ ଧରଣର ଯାତ୍ରା ବିଷୟ ରହିଛି ସେଗୁଡ଼ିକ ମଧ୍ୟରୁ ଗୋଟିଏ ପରମେଶ୍ୱର ସେମାନଙ୍କୁ ଜାହାଜ ମଧ୍ୟକୁ ଆଣିଲେ ଏକ ଯାତ୍ରା ନିମନ୍ତେ ଘେନି ଆସିଲେ ପୃଥିବୀର ଉଚ୍ଚତର ସ୍ଥାନକୁ ଚଢ଼ିଯିବା ପାଇଁ ତାହା କହିଥିଲେ ପରବର୍ତ୍ତୀ ସମୟରେ ପରମେଶ୍ୱର ସେମାନଙ୍କୁ ମିଶ୍ର ଦେଶରୁ କାଢି ଆଣିଥିଲେ ପୁଣି ତା ପରବର୍ତ୍ତୀ ସମୟର ଅବସରରେ ପରମେଶ୍ୱର ସେମାନଙ୍କୁ ଉର୍ଦ୍ଧକୁ ଗ୍ରହଣ କରି ନିଅନ୍ତି ଭିତରକୁ ବାହାରକୁ ଉର୍ଦ୍ଧକୁ ପରବର୍ତ୍ତୀ ସମୟର ଯାତ୍ରାଟି ତାହା ଉର୍ଦ୍ଧକୁ ଚାଲିଯିବାର ଘଟଣା ଅଟେ ଗୋଟିକୁ ଆମମାନେ ଯେତେବେଳେ ସାମ୍ନା କରୁଅଛୁ ଉର୍ଦ୍ଧକୁ ନୀତ ହେବାର ସମୟଟିକୁ ସାମ୍ନା କରିବାକୁ ଯାଉଅଛୁ ଠିକ୍ ସେହିପରି ସମାନ୍ତର ବିଷୟ ଜୀବନଟିଏ ସମାନ୍ତର କାର୍ଯ୍ୟ କରିଥାଏ ଆମମାନେ ଜୀବନର ମଧ୍ୟକୁ ପ୍ରବେଶ କରିଥାଉ ଆମମାନେ ଜୀବନରୁ ବାହାରକୁ ଚାଲିଯାଇଥାଉ ଜୀବନର ଉତ୍ଥାପିତ ହୋଇଥାଉ ଠିକ୍ ବାସ୍ତବରେ ସମାନ ଧରଣ ବିଷୟ ଅଟେ ଯାତ୍ରାର ପ୍ରତି ଆମମାନଙ୍କର ଚେତନା ଜ୍ଞାନଟି ଆଜି ରାତ୍ରିରେ ଉନ୍ମୋଚିତ ହୁଏ ପୁଣି ଆପଣାର ରାଷ୍ଟ୍ରକୁ ପରମେଶ୍ୱର ଉଠାଇ ନେବାକୁ ଯୋଜନା କରୁଥିଲେ ଇସ୍ରାଏଲ ଏକ ରାଷ୍ଟ୍ର ଅଟେ ପରମେଶ୍ୱର ଇସ୍ରାଏଲ ସହିତ ଏକ ବ୍ୟକ୍ତିଗତ ଲୋକ ପରି ଆଦୌ ବ୍ୟବହାର କରନ୍ତି ନାହିଁ ପରମେଶ୍ୱର ଇସ୍ରାଏଲକୁ ଏକ ରାଷ୍ଟ୍ର ଭାବେ ଦେଖନ୍ତି ସେମାନଙ୍କ ସହିତ ସବୁବେଳେ ତଦ୍ରୂପ ହୋଇ ବ୍ୟବହାର କରନ୍ତି ଆଉ ଯୁଗାନ୍ତର ଦିନମାନଙ୍କରେ ମଣ୍ଡଳୀର ଉର୍ଦ୍ଧ୍ୱକୁ ଚାଲିଥିବାର ଉତ୍ତାରେ ତତ୍ପରେ ଏକ ରାଷ୍ଟ୍ର ଭାବେ ପରମେଶ୍ୱର ଇସ୍ରାଏଲକୁ ମୁକ୍ତ କରିବେ ଏହା ବର୍ତ୍ତମାନ ସ୍ୱଦେଶର ଭୂଖଣ୍ଡରେ ଅବସ୍ଥିତ ଅଟେ ଏହା ପାଇଁ ପ୍ରସ୍ତୁତ ଅଟେ ପୁଣି ସେମାନେ ମୁକ୍ତ କରାଯିବେ ବାଇବଲ ତାହାକୁ କହିଥିଲା ଗୋଟିଏ ଦିବସରେ ରାଷ୍ଟ୍ରଟିଏ ଜାତ ହେଲା ପରମେଶ୍ୱର ଯେହୁଦୀମାନଙ୍କ ସହିତ ବ୍ୟକ୍ତିଗତ ରୂପେ ଆଦୌ ବ୍ୟବହାର କରନ୍ତି ନାହିଁ ସେ ଏକ ରାଷ୍ଟ୍ର ରୂପେ ସେମାନଙ୍କ ସହିତ ବ୍ୟବହାର କରନ୍ତି ଇସ୍ରାଏଲ ସହିତ ସବୁବେଳେ ତାହା ହିଁ କରନ୍ତି ଯେହେତୁ ଏହା ତାଙ୍କର ରାଷ୍ଟ୍ରଟିଏ ଅଟେ ପୁଣି ଏହି ସ୍ଥାନରେ ସେ ଆପଣାର ରାଷ୍ଟ୍ରକୁ ଅନ୍ୟ ଏକ ରାଷ୍ଟ୍ରରୁ କାଢି ଆଣିବାକୁ ଯୋଜନା କରୁଅଛନ୍ତି ଏକ ଯାତ୍ରାର ଅବସରରେ ତାଙ୍କ ପ୍ରଜାଗଣକୁ ବିଚାର ନିଷ୍ପତ୍ତିରୁ କାଢି ଆଣୁଛନ୍ତି ପୁଣି ସେହି ସମାନ ଜଳ ଯାହା ଜଗତକୁ ପ୍ଲାବିତ କରି ପକାଇଥିଲା ତାହା ନୋହଙ୍କୁ ରକ୍ଷା କଲା ବୁଝନ୍ତୁ ପୁଣି ସେହି ସମାନ ପବିତ୍ର ଆତ୍ମା ଯାହାଙ୍କୁ ଜନସମାଜ ଆଜି ଅସ୍ୱୀକାର କରୁଅଛି ତାହା ମଣ୍ଡଳୀକୁ ଗ୍ରହଣ କରିନେବେ ପୁଣି ଏହାକୁ ଉର୍ଦ୍ଧ୍ୱକୁ ଉଠାଇ ନେବେ ପୁଣି ଯେଉଁମାନେ ଏହାଙ୍କୁ ବିଶ୍ୱାସ କରୁନାହାନ୍ତି ସେମାନଙ୍କ ପ୍ରତି ଉପରୁ ବିଚାର ନିଷ୍ପତ୍ତି ଆସିବ ଯୀଶୁ କହିଥିଲେ ଅନ୍ୟ ଶବ୍ଦରେ ସେମାନେ ତାଙ୍କୁ ଯେତେବେଳେ ବାଲ୍ ଜିବୁଲ୍ କହି ପରିଚିତ କରାଇଥିଲେ সে জন ভাবিবক্তা এপরি তাঙ্কু পরিচিত করাই সে কে সেই তোমাকে ক্ষমা করিদেবি মনুষ্য পত্র ক্ষমা করিদেবে বলিদানটি সেতবে পর্যন্ত উৎসর্গত হয়ে নিয়ে মাত্র পবিত্র যেতবে আসি ছাড়ি সেতবে তাঁর প্রতি সেই সমান ধরনের আচরণ করাটা তাঁর বিরুদ্ধে শব্দটি ব্যবহার করবার বিষয়টি এই জগতের ক্ষমণীয় হব না কিংবা আগত ভাগ জগতের ক্ষমণীয় হব না এখন তো অবশ্য অস্বীকৃত হওয়া কিনা তৎপরে বিচার সময়টি এথু অন্তে আক্রমণ করিব বুঝন্তু সমস্যার তো আমমানে হি অটু গোটিয়ে কাহিনী যা একদা পাঠ করেছিল এ মতো মোহর বিচার বুদ্ধি কহির প্রেরিত করে এই জনে অভিজ্ঞ বৃদ্ধ নাবিক সে থিলে যে কি সমুদ্র মধ্যে আসুলে পুনি কে জনে ইংরাজি গদ্যকার সে সমুদ্র মধ্যে যাওয়া সুতরাং সেই পদ্যকার জনক সমুদ্র বিষয়ে একাধিক শব্দ লিখিলে তথাপি সে সমুদ্র কদাপি দেখি নতুন সে আপনার গন্তব্য মার্গে অগ্রসর হচ্ছে এই বৃদ্ধ জীর্ণকায় ব্যক্তি জনক তাকে পচারে তাঁর মুখে চিলম কু লাগাই পচারে হে মোর বন্ধু তুমি কেউ আড়ক যাওছ সে কে সমুদ্র আড়ক যাওছি সে কে আদৌ দেখি না এই বিষয়ে লিখিছি পুনি অন্য মানে যে কোন কইতলে সেগুলিকে পড়ি অছি মাত্র কইতলে আরে বা মুজে সমুদ্র পাখাপাখি হেউ অছি এতি পাই মু উৎকণ্ঠিত হেউ অছি সে কইতলে আরে বা ইয়াকু লবণাক্ত রূপে আগ্রহ করে বিষয়টি হি ইয়াকু নিকটবর্তী করায় ইয়াকু লবণাম্ভু সমুদ্র করি থাকে এর বিস্তীর্ণ বেলাভূমিকে দেখি এর উপরে সফা রঙ্গর ধরা রঙ্গর ফেণকু এহা মুন্ড উপরে মন্ডিত করুথবা বিষয়কে দেখি তৎপরে সুনীল আকাশর বক্ষ স্বয়ংরু এতে প্রতিবিম্বিত হেউথবা দেখি তৎপরে সমুদ্র তরঙ্গর গর্জনটি এর উপরে দেই অতিক্রম করুথবা বিষয়রে তাহা শুনি আরে বা এহার দেখিথবার বিষয়টিকে চিন্তা করাটা এক স্পন্দন উৎপন্ন করুথবার অনুভূতি অটে সেই পুরাতন লবণাম্ভু সমুদ্র কহিছিলা ষাঠিয়ে বর্ষ পূর্বে মু এহারি বক্ষরে জন্মিথিলি এহারি সম্বন্ধে সেতিকিটা সুন্দরতা বিষয়কে মু কদাপি লক্ষ্য করে নাহিঁ বুঝন্তু যে এহারি সম্বন্ধে এতে গুড়িয়ে দৃশ্য দেখিছিলা যে পরিশেষে তা পাই সেগুলিক সাধারণ বিষয় হয়ে যাইছিলা পেন্টিকোস্টাল মণ্ডলী সহিত তাহাই অটে যা কি লক্ষ্য করা যায় পরমেশ্বরঙ্কর এতে গুড়িয়ে মহৎ কর্মকু এয়া দেখি সারিছি যে পরিশেষে পরমেশ্বর সমঙ্ক নিমন্তে অতি সাধারণ ধরনের বিষয় হয়ে সারিছন্তি এয়াকু সেপরি ধরনের কর্মকু আদৌ করিবাকু ন দিয়ন্তু এখানে কিছু দিন পূর্বে ক্যান্টুকির লুইসভিলে সেপরি ঘটিছিলা ইন্ডিয়ানার জাফরসনভিলর যে অঞ্চল আসিছি সেই স্থান নদীর অপরবর্তী অঞ্চলটি অটে কেই জনে নারী টেন সেন্টার এক দোকান পাখে চলাবুলা করুলে পুনি আপনার কোলরে সে এক ছোট বাড়কু কোলে ধরিলে আউন্টর গুড়ি নিকটক যাওলে পুনি বড় বিব্রত অবস্থায় উপস্থিত হেউছিলে সে ছোটখাট কিছু বস্তু তলু গোটাউলে পুনি এই বাড়ক তাহা দেখাউলে আবল বিভোর হয়ে পড়ুলা পুনি কিছু সময় উত্তরে সে গোটিয়ে ছোট ঘণ্টা গোটাইলে পুনি এহাকু বজাইবে লাগিলে পুনি ছোট বালকটি অতিশয় আনন্দিত হয়ে উঠিলা পুনি সে চিৎকার করিবে লাগিলা আর নিজের হস্তদ্বয়কু চেয়ারকু বঢাইবে লাগিলা সে এই থন্ডা সুন্দর টেন সেন্ট দোকানের উপস্থিত থিবা অন্যান্য ব্যক্তিগণ তাকে লক্ষ্য করুথিলে তেনু সমস্যাটি যে কোন থিলা তা বুঝিবা পাই সেমানে তা কথিকে গলে সে কহিথিলে মু পাই অছি মোর সান পুটি কু পাই গলি কইছিলে সে কেবল তিন বর্ষর অটে আউ কইছিলে মু তো হঠাৎ প্রায় এক বর্ষ পূর্বে সে নিয়ে পুরি কেবল বসি পড়ে আউ শূন্য কু চাহি উল্লসিত হুয়ে পুনি কইছিলে মু তাকু চিকিৎসক পাখু নেইছিলি কইলে চিকিৎসক মাস কিছু বিশেষ চিকিৎসা বিষয় কু দেখিছিলে আউ অন্যান্য কতক পথি মধ্য দেখিছিলে আউ কইছিলে তবে চিকিৎসক মহাশয় মতো কইছিলে আজি কইছিলে সে বিচার কলে যে সে ভাল অবস্থায় ছিলা বা তো কইছিলে সে আদৌ স্বাভাবিক ব্যবহার অবস্থায় নাহি কইলে তাঙ্ক পাখরে মু সব কিছু ঘটনা কু খোলা খোলি ভাবে কইলি যা কি এই ছোট বালককু তার বয়সের পরিপ্রেক্ষিতে আকৃষ্ট করে পারিথান্তা বিচলিত করাই পারিথান্তা যে কোনো বিষয় এই ছোট বালককু তার বিশ্ব বয়সকু তাকে আকৃষ্ট করে পারিথান্তা সেসবুক তাহার নিকটরে খোলাধলা করেছিল বা সে তো কেবল নিশ্চল ভাবে বসি রহি শূন্য কোনাউ କହିଥିଲେ ସେ କୌଣସି ପ୍ରକାର ଆଦୌ ସୁସ୍ଥ ନୁହେଁ। ତାହା ହିଁ ସେପରି ଧରଣର କିଛିଟା ଆଚରଣ ଅଟେ, ଠିକ ପେଣ୍ଟିକଷ୍ଟାଲ ମଣ୍ଡଳୀ ପରି ଅଟେ। ପରମେଶ୍ୱର ପ୍ରତିଟି ବରଦାନକୁ ପ୍ରଦାନ କରି ଉତ୍ତେଜିତ କରିଅଛନ୍ତି, ସେମାନଙ୍କ ସମ୍ମୁଖରେ ବାଇବଲ ମଧ୍ୟରେ ତାହାକୁ ପ୍ରଦାନ କରିଛନ୍ତି। ଏହା ସତ୍ତ୍ୱେ ସେମାନେ ଧୀର ସ୍ଥିର ଭାବେ ବସି ରହନ୍ତି, ପୁଣି ଶୂନ୍ୟକୁ ସ୍ଥିର ଦୃଷ୍ଟିରେ ଚାହିଁ ରହନ୍ତି, ଯେପରିକି ଏହା ସେପରି କିଛି ଭୁଲ ଧର ବିଷୟ ପଡିଥିଲା। ଆମମାନେ ଯେ ଜାଗି ଉଠୁ, ଏହା ହିଁ ସେହି ସମୟଟି ଅଟେ। ହେ ବନ୍ଧୁଗଣ, ଏହା ଅଧିକ ବିଳମ୍ବର ଅବସର ହୋଇଯିବା ପୂର୍ବେ ବର୍ତ୍ତମାନ ହିଁ ଏହା ସୁବସର ବେଳା ଅଟେ। ମନେ ରଖନ୍ତୁ, ଆପଣମାନଙ୍କୁ ଧ୍ୟାନ ଆକର୍ଷଣ କରିବା ପାଇଁ ଚେଷ୍ଟା ନ କରିବା ପର୍ଯ୍ୟନ୍ତ ପରମେଶ୍ୱର ସେହି ସବୁ ବରଦାନ କଦାପି ସଞ୍ଚାଳନ କରିପାରନ୍ତି ନାହିଁ। ପରମେଶ୍ୱର ଗୋଟିଏ ରାଷ୍ଟ୍ର ମଧ୍ୟରୁ ଅନ୍ୟ ଗୋଟିଏ ରାଷ୍ଟ୍ରକୁ କାଢି ଆଣୁଥିଲେ, ଠିକ ସେପରି ଧରଣର ଏକ କାର୍ଯ୍ୟ ଯାହାକୁ ସେ ବର୍ତ୍ତମାନ କାର୍ଯ୍ୟକାରୀ କରୁଅଛନ୍ତି। ଗୋଟିଏ ମଣ୍ଡଳୀ ମଧ୍ୟରୁ କନ୍ୟାଟିକୁ କାଢି ଆଣିବାକୁ ଯାଉଅଛନ୍ତି, ନାରୀର ବୀଜ ଅବଶିଷ୍ଟାଂଶକୁ ଛାଡି ଦେଉଛନ୍ତି, ମଣ୍ଡଳୀ ମଧ୍ୟରୁ ମନୀତ ହୋଇସାରିଥିବା ଦଳଟି ବାହାରକୁ କରାଯିବେ, ସ୍ୱାଭାବିକ ଧରଣର ମଣ୍ଡଳୀଟି ମହାଦେଶର ମଧ୍ୟ ଦେଇ ଗମନ କରିବା ଉଦ୍ଦେଶ୍ୟରେ ଏହି ଧରାପୃଷ୍ଠରେ ରହିଯିବେ। ମନୀତ ହୋଇସାରିଥିବା ସେହି ଦଳଟି କେତେକ ସମୟରେ ଆହୁତଗଣ ମନୀତଗଣ ବୋଲି ପରିଚିତ ଅଟନ୍ତି, ଅବଶିଷ୍ଟାଂଶ କହି ପରିଚିତ ଅଟନ୍ତି। ସେତେବେଳେ ସେ କିପରି ଭାବେ ଏହାକୁ କାର୍ଯ୍ୟକାରୀ କଲେ ଆସନ୍ତୁ ଆମେ ଲକ୍ଷ୍ୟ କରିବା। ଯେହେତୁ ବିଶ୍ୱଗୁଡ଼ାକୁ କରୁଥିବାର ତାଙ୍କ ନିର୍ଦ୍ଧାରିତ ପନ୍ଥାକୁ ସେ ଆଦୌ ପରିବର୍ତ୍ତନ କରନ୍ତି ନାହିଁ। ବିଶ୍ୱଗୁଡ଼ାକୁ କାର୍ଯ୍ୟକାରୀ କରୁଥିବାର ପନ୍ଥାଟି ପରମେଶ୍ୱର ନିକଟରେ ଏକକ ହୋଇ ରହିଅଛି, ପୁଣି ଏହାକୁ କାର୍ଯ୍ୟକାରୀ କରିବାର ନିର୍ଣ୍ଣୟାତ୍ମକ ପନ୍ଥାଟି ତାହା ହିଁ ଅଟେ, ପୁଣି ତାହା ହିଁ ନ୍ୟାର୍ଯ୍ୟ ପନ୍ଥା ଅଟେ, ସବୁବେଳେ ତାହା ହିଁ ଅଟେ। ସେ ଏହାକୁ କି ପ୍ରକାର କରିଥିଲେ ସେ କଥାକୁ ଲକ୍ଷ୍ୟ କରନ୍ତୁ, ପୁଣି କି ପ୍ରକାର ଉଦ୍ଦେଶ୍ୟକୁ ସେ ଏଥିରେ ନିହିତ କରି କାର୍ଯ୍ୟକାରୀ କରିଥିଲେ ତାହାକୁ ଲକ୍ଷ୍ୟ କରନ୍ତୁ, ତେବେ ଯାଇ ଏହାର ଏକ ଝଲକକୁ ଆମମାନେ ପାଇପାରିବା। ବର୍ତ୍ତମାନ ପାଇବା ମୁଁ ଜଣେ ଉଦାହରଣ ପ୍ରସ୍ତୁତକାରୀ ଅଟେ, ନିଶ୍ଚିତ ରୂପେ ଅଟେ। ମୋର କୌଣସି ଶିକ୍ଷାଗତ ଯୋଗ୍ୟତା ନାହିଁ, ମୋତେ ପଛକୁ ଫେରିଯାଇ ଅନାଇବାକୁ ଅଛି, ପୁଣି ସେ ଯେ କ'ଣ କରିଥିଲେ ଆଉ କରନ୍ତି ତାହାକୁ ଦେଖିବାକୁ ଅଛି। ତତ୍ପରେ ଆମମାନେ ଏହି ଏପରି ଶିକ୍ଷିତ ହୋଇଅଛୁ ଯେ ଆଗତ ହେବାକୁ ଥିବା ସକଳ ପ୍ରକାର ବିଷୟ ନିମନ୍ତେ ପୁରାତନ ନିୟମ ଏକ ପ୍ରତିଛବିର ବିଷୟ ଥିଲା। ସୁତରାଂ ଯଦି ମୁଁ ଏ ଆଡ଼କୁ ଦେଖିଥିଲି, ପୁଣି ମୋହର ହାତଟିକୁ ଦେଖିବାକୁ ଅଯୋଗ୍ୟ ହୋଇଥିଲି, ତତ୍ପରେ ମୋ ହାତର ପ୍ରତିଛବିକୁ ମୁଁ ଯଦି ଦେଖିଲି, ପୁଣି ଦେଖିଲି ଯେ ମୋ ହାତରେ ପାଞ୍ଚଟି ଆଙ୍ଗୁଳି ରହିଅଛି, ତେବେ ସେହି ସ୍ଥାନରେ ମୋ ହାତର ପ୍ରତିଛବିଟି ଯେତେବେଳେ ରହିଥିଲା ସେତେବେଳେ ମୋ ହାତ ବିଷୟରେ କିଛିଟା ଉତ୍ତମ ଧରଣ ଭାବଧାରାକୁ ମୁଁ ହାସଲ କରିଥିଲି। ମୋର ଯେ ପାଞ୍ଚଟି ଆଙ୍ଗୁଳି ଥିଲା ସେ ବିଷୟ ଧାରଣାକୁ ମୁଁ ହାସଲ କରିଥିଲି। ସୁତରାଂ ସେଗୁଡ଼ିକ ସହିତ ଯାହା କିଛି ଘଟିଥିଲା ସେଗୁଡ଼ିକ ଉଦାହରଣ ଗୁଡ଼ିକ ଥିଲେ ଯେ ପରମେଶ୍ୱର ବିଶ୍ୱଗୁଡ଼ାକୁ କିପରି ଭାବରେ କାର୍ଯ୍ୟକାରୀ କରନ୍ତି, ଠିକ ସେହିପରି ଭାବରେ ସେ ଏହାକୁ ବର୍ତ୍ତମାନ କାର୍ଯ୍ୟକାରୀ କରନ୍ତି, ପୁଣି ସେ ଏହାକୁ ଯେପରି ଭାବରେ କରନ୍ତି ସେ ତହିଁରୁ କଦାପି ପରିବର୍ତ୍ତିତ ହୁଅନ୍ତି ନାହିଁ। ପ୍ରତିଟି ସମୟରେ ବାଇବଲ ମାଧ୍ୟମରେ ସେଗୁଡ଼ାକୁ କାର୍ଯ୍ୟକାରୀ କରୁଥିବା ପନ୍ଥାରୁ ଆପଣଙ୍କ ନିରୂପିତ ପନ୍ଥାକୁ ସେ କଦାପି ପରିବର୍ତ୍ତିତ କରନ୍ତି ନାହିଁ, ଲଗାତାର ରୂପେ ସମାନ ଧରଣର ହୋଇ ରହନ୍ତି, ଯେହେତୁ ଏହାକୁ କରୁଥିବାର ତାଙ୍କ ସର୍ବପ୍ରଥମ ପନ୍ଥାଟି ହିଁ ସିଦ୍ଧତାର ମାର୍ଗ ଅଟେ। ଯେହେତୁ ସେ କୌଣସି ଭିନ୍ନ ପନ୍ଥାକୁ ନିରୂପଣ କରିପାରିଲେ ନାହିଁ, କାରଣ ସେ ସିଦ୍ଧ ଅଟନ୍ତି, ପୁଣି ସେ ଆଉ ତାଙ୍କ ସକଳ ମାର୍ଗ ସିଦ୍ଧ ଅଟେ। ସେ ଏହାକୁ କିପରି ଭାବେ କାର୍ଯ୍ୟକାରୀ କଲେ ତାହାକୁ ଲକ୍ଷ୍ୟ କରନ୍ତୁ। ମୂଷା ତ ଆହୁତ ହେଲେ, ପୁଣି ଯେ କାର୍ଯ୍ୟରେ ସେ ଅବସ୍ଥାନ ରହିଥିଲେ କହିଲେ ସେ ପୂର୍ବ ନିରୂପିତ ହେଲେ ସେ କମିଟି ଭାରକୁ ବହନ କଲେ। ପରମେଶ୍ୱର ତ ଅଟନ୍ତି, ପୁଣି ମୁଁ ବିଚାର କରେ ଆପଣମାନେ ଏହାକୁ ଯଦି କ୍ଷମଣୀୟ କରିବେ, ଏହା ଯେ ବିଚାରହୀନତାର ବିଷୟ ଅଟେ ସେ ପ୍ରକାର ମନ୍ତବ୍ୟକୁ ନେଇ ମୁଁ କହେ ନାହିଁ। ମୁଁ ଏହାକୁ କେବଳ ଏହି ପ୍ରଚାର ମଞ୍ଚ ପରେ କହିଥାଏ, ମୁଁ ଅନ୍ୟ କୌଣସି ବିଷୟକୁ ଜାଣେ ନାହିଁ, ପୁଣି ପରମେଶ୍ୱରଙ୍କ ବ୍ୟତୀତ ଅନ୍ୟ କିଛି ବିଷୟକୁ ଜାଣିବାକୁ ମୁଁ ଚାହେଁ ନାହିଁ। ପୁଣି ମୁଁ ବିଚାର କରେ ଯେ ତାହା ସେହି ସ୍ଥାନ ଅଟେ ଯେଉଁଠାରେ ଆମମାନଙ୍କର ବିଳମ୍ବର ବର୍ଷାଦର ବିଚାରଶୀଳ ଭାତୃଗଣ ଭଲ ଭାବେ ମିଶ୍ରିତ ହୋଇସାରିଛନ୍ତି। ଦେଖନ୍ତୁ, ସେମାନେ ପରସ୍ପର ପରେ ହସ୍ତଗୁଡ଼ାକୁ ବିସ୍ତାରିତ କରନ୍ତି, ତାପରେ ସେମାନଙ୍କୁ ଭାବାଦିଗଣ କହି ପୁଣି ସେପରି ଧରଣର ଅନ୍ୟାନ୍ୟ ବ୍ୟକ୍ତିଗଣ କହି ଅଭିହିତ କରନ୍ତି, ପୁଣି ତାହା ଆଦୌ ଧର୍ମଶାସ୍ତ୍ର ସମ୍ମତ ନୁହେଁ। ବିନା ମନ ପରିବର୍ତ୍ତନରେ ବରଦାନ ଗୁଡ଼ିକ ପୁଣି ଆହ୍ୱାନ ଗୁଡ଼ାକ ହାସଲ ହୁଏ। ଆପଣମାନେ ଯାହା କିଛି ଅଟନ୍ତି ନା କାହିଁକି, ଆପଣମାନେ ନୂତନ ଜୀବନ ଲାଭ କରିଛନ୍ତି, ଆପଣମାନେ ଅଟନ୍ତି, ପ୍ରାରମ୍ଭିକ ସମୟରୁ ଆପଣମାନେ ଯାହା କିଛି ଥିଲେ ତାହା ହିଁ ଆପଣ ଅଟନ୍ତି। ମିତିସାରି ଥିବା ଦିନମାନଙ୍କରେ ଥିବା ଫାରୁସୀମାନଙ୍କ ଉପରେ ଦୃଷ୍ଟିପାତ କରନ୍ତୁ। ସେମାନେ ଅତି କ୍ଷୀଣ ମାତ୍ରକ ଆଲୋକକୁ ଲାଭ କରିଥିଲେ, ଯେହେତୁ ସେମାନେ ହାସଲ କରିପାରିଥିଲେ ସେମାନେ ବ୍ୟବସ୍ଥାକୁ ଲାଭ କରିଥିଲେ। ତତ୍ପରେ ବ୍ୟବସ୍ଥାରେ ସେମାନେ ଜୀବନଯାପନ କରୁଥିଲେ, ତଥାପି ସେମାନଙ୍କ ହୃଦୟରେ ରେଖାଙ୍କିତ ହେଲା ପରି ଏକ ଘୋର ଅନ୍ଧକାରକୁ ସେମାନେ ଲାଭ କରିଥିଲେ। ପୁଣି ସେହି ସ୍ଥାନରେ ଜଣେ ସାଧାରଣ ଧରଣର ନାରୀ ଥିଲେ, ଜଣେ ବ୍ୟଭିଚାରିଣୀ ସ୍ତ୍ରୀ ଲୋକଟିଏ ସେ ଥିଲେ। ତାଙ୍କର ପତିତା ଜୀବନଟି ଅତି ଭୟଙ୍କର ଥିଲା, ତାଙ୍କ ଜୀବନଟି ଏହି ଜଗତରେ କଳଙ୍କିତା ଥିବା ପରି ଅତି ଘୋର ଅନ୍ଧକାରମୟ ଥିଲା। ସେ ଜଣାଶୁଣା ଦୁର୍ନାମୀ ନାରୀ ଥିଲେ, ତଥାପି ତାଙ୍କର ଅନ୍ତରାତ୍ମାରେ ଜୀବନର ନିମିତ୍ତ ସେ ପୂର୍ବରୁ ନିରୂପିତ ହୋଇସାରିଥିବା ବୀଜ ବାସ କରି ରହିଥିଲା। ଆଉ ତତ୍ପରେ ଯେତେବେଳେ ଯୀଶୁ ବଚନ ଦୃଶ୍ୟପଟକୁ ଚାଲି ଆସିଲେ, ସେହି ଫାରୁସୀଗଣ କହିଥିଲେ, ଏହି ବ୍ୟକ୍ତି ଜଣକ ବାଲ ଜିବୁଲ ଅଟନ୍ତି। ଏହା କଣ କରିଥିଲା? ସେମାନେ ଯେଉଁ କ୍ଷୀଣ ଆଲୋକଟିର ଅଧିକାରୀ ହୋଇ ରହିଥିଲେ, ଏହା ତାହାକୁ ତିମିରାଚ୍ଛନ୍ନ କରି ପକାଇଥିଲା। ଯୀଶୁ କହିଥିଲେ, ତୁମମାନେ ତୁମମାନଙ୍କ ପିତା ଶୟତାନ ଠାରୁ ଅଟ, ପୁଣି ତାହାର ସକଳ କର୍ମକୁ ସାଧନ କରୁଥାଅ। କିନ୍ତୁ ଏହି ସାଧାରଣ ଘୃଣ୍ୟା ନାରୀ ଜଣକ ଯେତେବେଳେ ଆସିଲେ ଆଉ ସେ ପରମେଶ୍ୱରଙ୍କ ବଚନଙ୍କୁ ଦର୍ଶନ କଲେ, ଏହାକୁ ଚିହ୍ନିଲେ, ସେ ତ ଏଥିରେ ବାସ କରି ରହିଲେ ନାହିଁ, ଏଥିରେ ଜୀବନ ଧାରଣ କରି ରହିନଥିଲେ, ତଥାପି ସେହାଙ୍କୁ ଜାଣିଲେ, ଚିହ୍ନିଲେ, ଆଉ ଯଥାଶୀଘ୍ର ଏହା ତାଙ୍କ ସହିତ ଯେତେବେଳେ ଆଲାପ କରି କଥା କହିଲେ, ସେହି ନାରୀ ଜଣକ କହିଲେ, ଆପଣ ଯେତେବେଳେ ଭାବବାଦୀ ଅଟନ୍ତି ଏପରି ମୁଁ ଧାରଣା କରେ। ତତ୍ପରେ ସେହି ସ୍ତ୍ରୀ ଲୋକ କହିଲେ, ମସିହ ଯେ ଏହାକୁ ସମ୍ପାଦନ କରିବେ ସେ କଥାକୁ ମୁଁ ଜାଣେ। ଆଉ ଯୀଶୁ କହିଲେ, ମୁଁ ସେହି ଜଣକ ଅଟେ। ଏହା କଣ କରିଥିଲା? ଏହା ଅନ୍ଧକାରପଣକୁ ପରିଷ୍କାର କରି ପକାଇଥିଲା, ପୁଣି ଏହାକୁ ସମ୍ପୂର୍ଣ୍ଣ ରୂପେ ଶୁଭ୍ରବର୍ଣ୍ଣ କରି ପକାଇଥିଲା। କାହିଁକି ସେଠାରେ ବୀଜଟିଏ ସୁପ୍ତ ହୋଇ ପଡି ରହିଥିଲା, ପୂର୍ବରୁ ନିରୂପିତ ହୋଇସାରିଥିବା ଏକ ବୀଜ ଯାହାକି ସେହି ପ୍ରକାର ଅବସ୍ଥାରେ ରହିଥିଲା, ସେଠାରେ ପଡି ରହିଥିଲା। ଜଗତର ପତ୍ର ପୂର୍ବେ ଏହା ଈଶ୍ୱରଙ୍କ ବିଚାର ବୁଦ୍ଧି ମଧ୍ୟରେ ଅବସ୍ଥାନ କରି ରହିଥିଲା। ଅନନ୍ତ ଜୀବନର କେବଳ ଗୋଟିଏ ମାତ୍ର ଆକର ସେପରି ସ୍ଥଳ ରହିଅଛି। ଆପଣ ଯଦି ଅନନ୍ତ ଜୀବନ ହାସଲ କରିଛନ୍ତି, ତେବେ ତ ଜଗତ ଏଥିପୂର୍ବରେ ଯଦି ସୃଷ୍ଟି ହୁଏ, ଆପଣ ତା ପୂର୍ବରୁ ଈଶ୍ୱରଙ୍କ ବିଚାର ବୁଦ୍ଧି ମଧ୍ୟରେ ଅବସ୍ଥାନ କରି ରହିଥିଲେ। ତାଙ୍କର ବିଚାରଧାରାର ଆପଣ ଏକ ଗୁପ୍ତ ପ୍ରକାଶନ ଥିଲେ। ଯେହେତୁ ଅନନ୍ତ ତାହା କଦାପି ଆରମ୍ଭ ହେଲେ ନାହିଁ, ପୁଣି ଏହା ତ କଦାପି ଶେଷ ହୋଇପାରନ୍ତି ନାହିଁ। ଆପଣ ତ ସର୍ବଦା ପରମେଶ୍ୱରଙ୍କ ଶାସନ ବ୍ୟବସ୍ଥା ମଧ୍ୟରେ ଅଛନ୍ତି। ଏହା ତ କେବଳ ପ୍ରତିବିମ୍ବିତ ହେଉଅଛି, ଏହା ବର୍ତ୍ତମାନର ହୋଇ ପରିଚିତ ହେଉଅଛି। ସେମାନେ ଅନ୍ୟ ଏକ ଭିନ୍ନ ଧରଣ ଛବିକୁ ହାସଲ କରି ରହିଛନ୍ତି, ଆଉ ତାହା ମୃତ୍ୟୁ ଅଟେ। ତତ୍ପରେ ପ୍ରତିଛାୟାର ଛବିଟି ଦୃଶ୍ୟ ଆକାରରେ ଛବି ହୋଇଯାଏ। ତତ୍ପରେ ଯାଇ ଆପଣ କନ୍ୟା ମଧ୍ୟରେ ଅବସ୍ଥିତ ହୋଇ ରହନ୍ତି, ପୁଣି ତାଙ୍କ ବିଚାରଧାରା ହୋଇ ଖ୍ରୀଷ୍ଟଙ୍କଠାରେ ବାସ କରି ରହନ୍ତି, ଠିକ୍ ସ୍ୱାମୀ ଆଉ ସ୍ତ୍ରୀ ପରି, ଆଜିକାଲିର ପତିପତ୍ନୀଙ୍କ ପରି ଅଟନ୍ତି। ସୁତରାଂ ପରମେଶ୍ୱର, ଖ୍ରୀଷ୍ଟ ଆଉ ମଣ୍ଡଳୀ ଉଭୟ ସମାନ ଧରଣ ହୋଇଯିବେ। ପୁଣି ମନୋନୀତ ଜଣକ ଆହୁତ ହୋଇଥିଲେ। ମୂଷା ଜଣେ ଉପଯୁକ୍ତ ଧରଣର ଶିଶୁପୁତ୍ର ରୂପେ ଜନ୍ମଗ୍ରହଣ କରିଥିଲେ, ତାହା ବାଇବଲ କହିଥିଲା। ଭାବବାଦୀମାନଙ୍କ ମଧ୍ୟରୁ ଜଣେ ଜିରେମିଆ ଥିଲେ, ପରମେଶ୍ୱର କହିଥିଲେ, ଆପଣା ମାତୃଗର୍ଭରେ ତୁମ୍ଭେ ଗଠନ ହେବା ପୂର୍ବେ ଆମ୍ଭେ ଏକ ରାଷ୍ଟ୍ର ନିମିତ୍ତ ତୁମକୁ ଭାବବାଦୀ ରୂପେ ନିରୂପଣ କଲୁ। ବାପ୍ତିଜକ ଜହନ ତାହା ଥିଲେ, ସେ ତ ଧର୍ମଶାସ୍ତ୍ରରେ ପରିଚିତ ହୋଇ ରହିଥିଲେ। 712 ବର୍ଷ ପୂର୍ବେ ତାଙ୍କର ଆଗମନ କରିବା ପୂର୍ବେ ଯୀଶୁ କହିଥିଲେ, ସେ ତ ପ୍ରାନ୍ତର ମଧ୍ୟରେ ଘୋଷଣାକାରୀ ଏକ ରବ ଥିଲେ, ପ୍ରଭୁଙ୍କର ପଥ ପ୍ରସ୍ତୁତ କର କହି ଘୋଷଣା କଲେ। ଆଉ ତାଙ୍କ ଆଗମନ କରିବାର ପ୍ରାୟ 400 ବର୍ଷ ପୂର୍ବେ ମଲାଖି କହିଥିବା ବିଷୟକୁ ଆମେ ଲାଭ କରୁ। ଦେଖ, ଆମେ ଆପଣା ଦୂତଙ୍କୁ ଆମ୍ଭ ସମ୍ମୁଖରେ ପ୍ରେରଣ କରୁ, ପ୍ରଭୁଙ୍କ ସମ୍ମୁଖରେ ପଥଟିଏ ପ୍ରସ୍ତୁତ କରିବାକୁ ପ୍ରେରଣ କରୁ। ବୁଝନ୍ତୁ, ସେ ତ ପୂର୍ବରୁ ନିରୂପିତ ଥିଲେ, ପୁଣି ଠିକ୍ ସେହିପରି ଭାବେ ପରମେଶ୍ୱରଙ୍କର ସେହିସବୁ ପଦପଦ ଗୁଡାକ ଥିଲା। ଯଦି ସେମାନେ ପରମେଶ୍ୱରଙ୍କ ଆହୁତଗଣ ବୋଲି ପରିଚିତ ଅଟନ୍ତି, ତେବେ ଯଦି ଏଥିରେ ସେମାନେ ଶିକ୍ଷିତ ଅଟନ୍ତି, ଏହା କେବଳ ଗୋଟିଏ ମାତ୍ର ବିଷୟ ଅଟେ ଯାହାକି ଅଦରକାରୀ ହୋଇପାରେ ନା, ଅଯୋଗ୍ୟ ହୋଇପାରେ ନା। ଦେଖନ୍ତୁ, ଏହା ଅନ୍ୟ କୌଣସି ବିଷୟ ହୋଇପାରେ ନାହିଁ। ଏହା ଯଦି ଭୋଜନର ଖଣ୍ଡିଏ ପ୍ରମାଣପତ୍ର ଅଟେ, ତେବେ ତ ଥରକର ଭୋଜନ ନିମନ୍ତେ ଆପଣମାନେ ନିଜ ନିଜର ଜ୍ୟେଷ୍ଠାଧିକାରକୁ ବିକ୍ରୟ କରି ତାହାକୁ ହେୟଜ୍ଞାନ କରନ୍ତି। ଏକ ସଂଗଠନ ସହିତ ଗତାୟତ କରିବା ନିମନ୍ତେ କିମ୍ବା ଏକ ଦଳ ସହିତ ଚଲାବୁଲା କରିବା ନିମନ୍ତେ ଆପଣ ସାଲିସ କରନ୍ତି, କିନ୍ତୁ ଏହା ଯଦି ଈଶ୍ୱର ଅଟନ୍ତି, ତେବେ ତ ଆପଣ ବାକ୍ୟର ପକ୍ଷରେ ଥାଇ ଠିଆ ହେବେ, ଯେ କୌଣସି ପ୍ରକାରେ ଠିଆ ହେବେ, ଯେହେତୁ ଏହାର ସପକ୍ଷରେ ଠିଆ ହେବାକୁ ଆପଣ ଜାତ ହୋଇଥିଲେ। ମୂଷା ଅନ୍ୟ କେହି ଦ୍ୱିତୀୟ ବ୍ୟକ୍ତି ତାଙ୍କ ସ୍ଥାନକୁ ଅଧିକାର କରିପାରିଲେ ନାହିଁ। ଏହି ଜଣେ ଅନ୍ୟ ବ୍ୟକ୍ତି ସେହି କାର୍ଯ୍ୟକୁ କରିପାରିଲେ ନାହିଁ। ଏହାକୁ କରିବା ନିମନ୍ତେ ମୂଷା ପୂର୍ବରୁ ଅଭିଷିକ୍ତ ଥିଲେ। ପୁଣି ଆହେ ଭାତୃଗଣ ଭଗ୍ନୀଗଣ, ଆପଣମାନେ ଯଦି ଅନନ୍ତ ଜୀବନକୁ ଲାଭ କରିଛନ୍ତି ତେବେ ଏକ ନିଶ୍ଚିତ ବିଷୟକୁ କାର୍ଯ୍ୟକାରୀ କରିବା ପାଇଁ ଆପଣମାନେ ନିର୍ମିତ ହୋଇଥିଲେ। ଜଣେ ଉତ୍ତମ ଘରେଲୁ ସ୍ତ୍ରୀ ଜଣକ ଏପରି ହୋଇପାରେ ଅନ୍ୟ କୌଣସି ଭିନ୍ନ ବିଷୟ, କିନ୍ତୁ ଆପଣଙ୍କ ନିରୂପଣ ସ୍ଥାନକୁ ଅନ୍ୟ ଜଣେ ବ୍ୟକ୍ତି ଗ୍ରହଣ କରିପାରନ୍ତି ନାହିଁ। ପରମେଶ୍ୱର ଆପଣଙ୍କ ପାଇଁ ଏକ ନିରୂପିତ ସ୍ଥାନକୁ ପ୍ରସ୍ତୁତ କରି ରଖିଛନ୍ତି, ତାହା ତ ପାଶବିକ ନକଲକାରୀ ଗୁଡ଼ିକ ଅଟନ୍ତି। ବୁଝନ୍ତୁ, ଏହାକୁ ଦର୍ଶାଇଥାଏ ଯେ ଆପଣମାନଙ୍କ ମଧ୍ୟରେ ଆପଣମାନଙ୍କ ସହିତ କିଛି ନା କିଛି ବିଭ୍ରାଟ ବିଷୟ ରହିଅଛି। ଏପରି ହୋଇ ରହନ୍ତୁ ଯାହାକି ଆପଣ ଅଟନ୍ତି ଠିକ୍ ବାସ୍ତବରେ ତାହା ହିଁ, ଅନ୍ୟ କୌଣସି ପ୍ରକାର ହେବାକୁ କଦାପି ପ୍ରୟାସ ନ କରନ୍ତୁ। ବର୍ତ୍ତମାନ ଆଉ ଆମମାନେ ତତ୍ପରେ ଲାଭ କରିଥାଉ ଯେ ପରମେଶ୍ୱର ପ୍ରମାଣ କରିବା ନିମନ୍ତେ ସକଳ ପ୍ରକାରର ଦାବିକୁ ପୁଣି ଆହ୍ୱାନ ଗୁଡ଼ିକୁ ପ୍ରମାଣ କରାଇ ଦେଖାଇବା ନିମନ୍ତେ ମୂଷାଙ୍କୁ ଚିହ୍ନ ଗୁଡ଼ିକୁ ଦାନ କଲେ। ଆଉ ପ୍ରତିଟି ନ୍ୟାଯ୍ୟ ଚିହ୍ନ, ପ୍ରତିଟି ବିଶ୍ୱାସଯୋଗ୍ୟ ଚିହ୍ନ ଯାହାକି ପରମେଶ୍ୱରଙ୍କ ଦ୍ୱାରା ପ୍ରେରିତ ହେଲା, ତାହା ତ ଏହାର ପଛରେ ଏକ ରବର ନିହିତ ହୋଇ ରହିଥିଲା। ପୁଣି ଅକୃତ କାର୍ଯ୍ୟ ହୁଅନ୍ତୁ ନାହିଁ, ଏହାରି ଉପରେ ଏହା ମୋର ସର୍ବଶେଷ ବିଷୟବସ୍ତୁ ଅଟେ। ବୁଝନ୍ତୁ, ପ୍ରତ୍ୟେକ ସତ୍ୟନିଷ୍ଠ ଚିହ୍ନ, ପୁଣି ଆମମାନେ ଅନେକ ଗୁଡ଼ିଏ ଚିହ୍ନକୁ ହାସଲ କରିଅଛୁ ଯାହାକି ପରମେଶ୍ୱରଙ୍କ ଠାରୁ ଆଦୌ ପ୍ରେରିତ ନୁହେଁ। ଯାହା କିଛି ଚିହ୍ନ ଏପରି ସ୍ଥଳେ ଅବସ୍ଥାନ କରିଅଛି, ସହାୟତା ମଧ୍ୟ ପ୍ରାୟତଃ ସେଗୁଡ଼ାକର ନକଲ କରିପାରେ, ତଥାପି ଏକ ଯଥାର୍ଥ ଚିହ୍ନ ଯାହାକି ଈଶ୍ୱର ପ୍ରେରିତ ଚିହ୍ନ ଅଟେ, ତାହାର ପୃଷ୍ଠଭାବରେ ପରମେଶ୍ୱରଙ୍କର ଏକ ରବ ଅବସ୍ଥାନ କରି ରହିଅଛି। ପରମେଶ୍ୱର ମୂଷାଙ୍କୁ ଏପରି କହିଲେ, ଯଦି ସେମାନେ ପ୍ରଥମ ଚିହ୍ନର ରବକୁ ବିଶ୍ୱାସ କରିବେ ନାହିଁ, ତେବେ ଏହି ଦ୍ୱିତୀୟ ଚିହ୍ନକୁ ସେମାନଙ୍କ ସମ୍ମୁଖରେ ଦେଖାଅ। ପୁଣି ସେମାନେ ଯଦି ତାହାର ରବକୁ ନ ଶୁଣନ୍ତି, ତେବେ ଜଳ ହସ୍ତରେ ନିଅ, ପୁଣି ତାହାକୁ ଶୁଷ୍କ ଭୂମି ଉପରେ ଢାଳି ଦିଅ। ପୁଣି ତାହା ଏକ ଚିହ୍ନ ଥିଲା, ଅର୍ଥାତ୍ ସେମାନେ ନିଜ ନିଜର ରକ୍ତରେ ସେଠାରେ ସର୍ବାଙ୍ଗରୁ ଭିଜିବେ, ଓଦା ହୋଇଯିବେ। ଧ୍ୟାନ ଦିଅନ୍ତୁ, ସେ ଯେପ୍ରକାର କହିଥିଲେ ଠିକ୍ ସେହିପରି ଭାବରେ ସଫଳ ହେଲା। ତୁମେ ଆପଣଙ୍କ ପାଦରୁ ଧୂଳି ଛାଡ଼ି ଦିଅ, ସେଦିନ ଏହା ସଦମ ପୁଣି ହମରାର ଦଶାରୁ ଅଧିକ ସହନୀୟ ହେବ। ବିଚାର ଦିନରେ ସେହି ନଗରର ଦଶା ଅପେକ୍ଷା ସଦମ ଓ ହମରାର ଦଶା ସହନୀୟ ହେବ। ଯେଉଁ ନଗର ଗୁଡ଼ାକ ତୁମମାନଙ୍କୁ ତୁଚ୍ଛ କରନ୍ତି, ସେମାନଙ୍କ ଦଶା ସେପରି ହେବ। ଆଉ ଆମ୍ଭେମାନେ ଖେଳକୁଦ କରୁଥିବା ଏକ ମଣ୍ଡଳୀ ନୁହଁ, ଏହା ଏକ ମଣ୍ଡଳୀ ଅଟେ। ଖ୍ରୀଷ୍ଟ ତ ମଣ୍ଡଳୀ ଅଟନ୍ତି, ଆମମାନେ ମଣ୍ଡଳୀ ମଧ୍ୟରେ ଅନ୍ତର୍ଭୁକ୍ତ ଅଟୁ, ଆମମାନେ ଖ୍ରୀଷ୍ଟଙ୍କ ମଧ୍ୟରେ ଅବସ୍ଥିତ ଅଟୁ। ଖ୍ରୀଷ୍ଟଙ୍କର ଅଲୌକିକ ଅଦୃଶ୍ୟ ଶରୀରର ତହିଁରେ ଆମମାନେ ଜାତ ହୋଇଅଛୁ। ଆପଣମାନେ ଏଥିରେ ଯୋଗଦାନ କରିପାରନ୍ତି ନାହିଁ। ମୁଁ ପ୍ରାୟତଃ 55 ବର୍ଷ ଧରି ବ୍ରାଣ୍ଡାମ ପରିବାର ସହିତ ସଂଶ୍ଳିଷ୍ଟ ହୋଇଅଛି। ପୁଣି ପରିବାର ସହିତ ଯୋଗଦାନ କରିବାକୁ ସେମାନେ ମଧ୍ୟ କଦାପି କହିନଥିଲେ। ମୁଁ ଜଣେ ବ୍ରାଣ୍ଡାମ ହୋଇ ଜାତ ହେଲି। ଆଉ ଆପଣ ଜଣେ ଖ୍ରୀଷ୍ଟିଆନ ହେବାରୁ ନିରୂପିତ ପନ୍ଥାଟି ତାହା ହିଁ ଅଟେ। ଆପଣ ଜଣେ ଖ୍ରୀଷ୍ଟିଆନ ହୋଇ ଜନ୍ମଗ୍ରହଣ କରିଛନ୍ତି, ଏଥିରେ ଯୋଗଦାନ କରିବା ହେତୁ ନୁହେଁ, ଆପଣମାନେ ତ ଏଥିରେ ଜାତ ହୋଇଛନ୍ତି। ଜନ୍ମଗ୍ରହଣ ନିମନ୍ତେ ପ୍ରତ୍ୟେକ ବ୍ୟକ୍ତିବିଶେଷ ଖୁବ୍ ଭୟଭୀତ ଅଟନ୍ତି। ଏକ ଛୋଟ କାଟ ଧରଣର ସାହାଯ୍ୟକାରୀ ହସ୍ତରୁ ପକ୍ଷକୁ ସମର୍ଥନ କରିବା ନିମନ୍ତେ ସେମାନେ କିଛିଟା ଉତ୍ତମ ପୁଣି ପରିଷ୍କାର ପନ୍ଥାକୁ ହାସଲ କରିଅଛନ୍ତି, କିମ୍ବା ଏକ ଛୋଟ କାର ଉପରେ ହସ୍ତାକ୍ଷର କରି ଦେବାର ପନ୍ଥାକୁ ସ୍ୱୀକାର କରିଛନ୍ତି, କିମ୍ବା ଲବଣରେ ଭରା ଆଉ ପାଣିରେ ସିକ୍ତ ହୋଇ ରହିଥିବା ଏକ ବିଷୟକୁ ଗ୍ରହଣ କରି ନେଇଛନ୍ତି। ତାହା କିନ୍ତୁ ଜନ୍ମଗ୍ରହଣ କରିବା ଉଦ୍ଦେଶ୍ୟ ନୁହେଁ। ଜନ୍ମଗ୍ରହଣ ଏକ ପ୍ରକ୍ରିୟା, ତାହା ତ ଏକ ଭୟାନକ ବିଷୟ ଅଟେ। ଜନ୍ମଗ୍ରହଣ ଏକ ଉପାୟ, ତାହା ତ ଭୀଷଣ ବେଦନାର ଏକ ଅବସ୍ଥା ଅଟେ। ତାହା ଯେ ଘୁଷୁରୀର ଏକ ଗୋଠଶାଳା ଅଟେ, କିମ୍ବା ଏକ ଶୁଷ୍କ ସ୍ଥାନ ଅଟେ, କିମ୍ବା ଗୋଲାପି ରଙ୍ଗରେ ସୁସଜ୍ଜିତ ଥିବା ଚିକିତ୍ସାଳୟର ଏକ କୋଠରୀ ଅଟେ, ସେସବୁକୁ ମୁଁ ଆଦୌ ଭୃକ୍ଷେପ କରେ ନାହିଁ। ତଥାପି ଜନ୍ମଗ୍ରହଣ ବିଷୟ, ତାହା ଏକ ଆବର୍ଜନାର ବିଷୟ ଅଟେ। ପୁଣି ତହିଁରୁ ଏହା ଏକ ଆବର୍ଜନାକୁ ପ୍ରସ୍ତୁତ କରେ। ଆପଣ ଏହାକୁ ହାତ ଛଡ଼ା କରିଦେବାକୁ କଦାପି ଚାହାନ୍ତୁ ନାହିଁ। ଆପଣମାନେ ଏହାକୁ ତାହାକୁ କିମ୍ବା ଅନ୍ୟଟାକୁ କଦାପି ଆବଶ୍ୟକ କରନ୍ତି ନାହିଁ, କିନ୍ତୁ ଲୋକଙ୍କର ଧାରାଗୁଡ଼ିକ ଆପଣଙ୍କ ମୁଖରୁ ସକଳ ସାଜସଜ୍ଜାକୁ ଧୋଇ ପକାଇବା ପୁଣି ଆପଣଙ୍କୁ ଏକ ଭିନ୍ନ ଧର ବ୍ୟକ୍ତି କରି ପକାଇବ। ଆପଣ ଯଦି ପ୍ରକୃତରେ ନୂତନ ଜନ୍ମର ଅଧିକାରୀ ଅଟନ୍ତି, ତେବେ ଆପଣଙ୍କ ମଧ୍ୟରୁ ଏହା ଏକ ଆବର୍ଜନାକୁ ପରିଷ୍କାର କରି ପକାଇବ, ମାତ୍ର ଆପଣ ଏକ ନୂତନ ସୃଷ୍ଟି ହୋଇ ପରିଚିତ ହେବେ। ବୁଝନ୍ତି ତ, ସେମାନେ ଏହାକୁ ଆଦୌ ଆବଶ୍ୟକ କରନ୍ତି ନାହିଁ। ସେମାନେ କେତେକ ସହଜ ଧରଣର ପନ୍ଥାକୁ ଆବଶ୍ୟକ କରନ୍ତି, ତାହା ଆପଣଙ୍କୁ ଜଣା। ପୁଣି ସେପରି ସ୍ଥଳେ କୌଣସି ସହଜକର ମାର୍ଗ ଆଦୌ ନାହିଁ। ଯେପରିକି ଗୀତଟିଏ ଅଛି, ସେ କହିଥିଲେ, ପ୍ରଭୁଙ୍କ ସହିତ ଥାଇ ମୁଁ ସେପରି ଏକ ପନ୍ଥାକୁ ଗ୍ରହଣ କରିବି ଯାହାକୁ ଅନେକ ତୁଚ୍ଛ କରନ୍ତି। ସେ ଏକ ଗରମଜୋଶୀ ଗଛଟିଏ ହୋଇ ରହିବାକୁ କଦାପି ଇଚ୍ଛା କରନ୍ତି ନାହିଁ। ପରମେଶ୍ୱରଙ୍କର ପ୍ରତ୍ୟେକ ଯଥାର୍ଥ ଚିହ୍ନ ପରମେଶ୍ୱରଙ୍କ ରବ ଦ୍ୱାରା ଅନୁଷ୍ଠିତ ଅଟେ। ପୁଣି କେହି ଜଣେ ବ୍ୟକ୍ତି ବିରୋଧାଭାବର ଏକ ଚିହ୍ନକୁ ଯଦି ପ୍ରଦର୍ଶନ କରନ୍ତି କିମ୍ବା କୌଣସି ସମୟରେ ଏକ ଦେଶରେ ସେପରି ଧରଣର ଏକ ଚିହ୍ନକୁ ଦେଖାନ୍ତି, ପୁଣି ସେହି ଚିହ୍ନଟିର ପଛରେ ରହିଥିବା ସେ ରବଟି ଯାହାକି କଥାବାର୍ତ୍ତା କରିଥାଏ ତାହା ଯଦି ପରମେଶ୍ୱରଙ୍କ ବାକ୍ୟ ହୋଇନଥାଏ, ତେବେ ଏହାକୁ ଧ୍ୟାନ ସହିତ ଦେଖନ୍ତୁ, କିନ୍ତୁ ଏହାକୁ ଆଦୌ ବିଶ୍ୱାସ କରନ୍ତୁ ନାହିଁ। ଯଦି କୌଣସି ପୁରାତନ ସମୟର ବିଦ୍ୟାଳୟଟିଏ ହୋଇଥାଏ, ଆଉ କେହି ଜଣେ ବ୍ୟକ୍ତି ଯଦି ଉତ୍ଥିତ ହୁଅନ୍ତି, ପୁଣି କହନ୍ତି ଆଉ ପରମେଶ୍ୱରଙ୍କଠାରୁ ଏକ ଚିହ୍ନକୁ ଦେଖାନ୍ତି, ପୁଣି ସେ ବ୍ୟକ୍ତିଙ୍କର ଶିକ୍ଷାଟି ତଥାପି ସେହି ପୁରାତନ ସମୟର ଈଶ୍ୱରତତ୍ତ୍ୱ ଜ୍ଞାନର ଆଧାରରେ ରହିଥାଏ ଯାହାକୁ ଆପଣମାନେ ବିଗତ ବର୍ଷଗୁଡ଼ିକରେ ହାସଲ କରିସାରିଥିଲେ, ତେବେ ସେପରି ଧର ଏକ ଚିହ୍ନକୁ ଈଶ୍ୱର ଆଦୌ ପ୍ରେରଣ କରିନାହାନ୍ତି। ଧର୍ମଶାସ୍ତ୍ରର ଉକ୍ତି ମଧ୍ୟକୁ ଫେରିଯାଇ ଦେଖନ୍ତୁ, ପୁଣି ଏହା ଯଦି ସେପରି ଧରଣ ଥିଲା ସେ କଥାକୁ ଲକ୍ଷ୍ୟ କରନ୍ତୁ, ଧର୍ମଶାସ୍ତ୍ରକୁ ଅନୁସନ୍ଧାନ କରି ଦେଖନ୍ତୁ। ବ୍ୟକ୍ତି ଜଣଙ୍କ ଫେରି ଆସନ୍ତି, ତତ୍ପରେ କହନ୍ତି ବର୍ତ୍ତମାନ ଏଥିରେ ଆମମାନେ ଯୋଗଦାନ କରିବାକୁ ଚାହୁଁ। ଏହା ଏକ ପୁରାତନ ଧରଣର ବ୍ୟବସ୍ଥିତ ବିଶେଷ ବସ୍ତୁ ଅଟେ, ତାହାକୁ ଆପଣମାନେ ଆଦୌ ବିଶ୍ୱାସ କରନ୍ତୁ ନାହିଁ। ଖୁବ୍ ଅଳ୍ପ ସମୟ ମଧ୍ୟରେ ଆମମାନେ ତାହାରି ମଧ୍ୟକୁ ପଦାର୍ପଣ କରିବାକୁ ଯାଉଅଛୁ। ବୁଝନ୍ତୁ, ନୁହେଁ, ଆପଣମାନେ ତାହାକୁ ଆଦୌ ବିଶ୍ୱାସ କରନ୍ତୁ ନାହିଁ। ପରମେଶ୍ୱର ଆପଣ ଚିହ୍ନ ଗୁଡିକୁ ସବୁବେଳେ ପ୍ରଘଟ କରନ୍ତି। ପରମେଶ୍ୱରଙ୍କଠାରୁ ସକଳ ଚିହ୍ନ ସବୁବେଳେ ପରମେଶ୍ୱରଙ୍କର ରବର ସହିତ ଆରାପ କରନ୍ତି। ଆଉ ଏହା ଯଦି ଆପଣମାନେ ହାସଲ କରିସାରିଥିବା ବିଦ୍ୟାଳୟଟି ହୋଇଥାଏ, ସେ କ୍ଷେତ୍ରରେ ଈଶ୍ୱର କାହିଁକି ଚିହ୍ନଟିଏ ପ୍ରଦାନ କରିବେ? ଯେଉଁ ଆପଣମାନେ ପୂର୍ବରୁ ଅବସ୍ଥାନ ରହିଥିଲେ ସେ ନିବୃତ୍ତ ସ୍ଥାନଟିର ଆଡ଼କୁ ଆପଣଙ୍କୁ କଢ଼ାଇ ନେବାକୁ ସେ ପ୍ରୟାସ କରୁଅଛନ୍ତି। ଚିହ୍ନଟିଏ ବନ୍ଦ କରି ଦେବାକୁ ସୁସ୍ଥିର ହୋଇ ରହନ୍ତୁ। ଆପଣ ଯେ କେଉଁଟାକୁ ଯାଉଛନ୍ତି ସେ କଥାକୁ ଲକ୍ଷ୍ୟ କରନ୍ତୁ। ଆପଣ ଯଦି ଧ୍ୟାନ ସହିତ ନ ଦେଖନ୍ତି, ଆପଣ ନିଜକୁ ଏକ ପାଖିଆ କରି ପକାଇ ଗୋଟିଏ କଣ ନିଜକୁ ପକାଇ ରଖିବେ, ସେପରି ସ୍ଥଳେ ସେଠାରେ ଏକ ଅଣ ଓସାରିଆ ଯୋଡ଼ ରହିଅଛି। ପୁଣି ଏହି ଅଣ ଓସାରିଆ ଯୋଡ଼କୁ ଆପଣ ଅତିକ୍ରମ କଲା ପୂର୍ବରୁ ସେଠାରେ ଏକ ଚିହ୍ନ ସଂକେତର ଲିପିଟିଏ ସବୁବେଳେ ରହିଥାଏ, ଆପଣଙ୍କୁ ଦୁର୍ଘଟଣାରୁ ରକ୍ଷିକା କରିବା ନିମନ୍ତେ ତା ସେଠାରେ ରହିଥାଏ। କେହି ଜଣେ ନିପୁଣ ରାସ୍ତା ନିର୍ମାଣକାରୀ ଚିହ୍ନ ଗୁଡିକ ଲଗାଇଥାନ୍ତି, ଆଉ ମହିମାର ସ୍ଥାନକୁ ଯିବା ପାଇଁ ଏକ ପଥରେ ଆମମାନେ ସମସ୍ତେ ଯାତ୍ରା କରୁଅଛୁ। ତତ୍ପରେ ଚିହ୍ନଟି ଯଦି ସେହି ସମାନ ଧରଣର ପୁରାତନ ବିଷୟରେ ଆମମାନଙ୍କୁ କହେ, ତେବେ ଏହା ପରମେଶ୍ୱରଙ୍କଠାରୁ ଆଦୌ ନଥିଲା। ଆପଣ ଲୋକମାନଙ୍କ ଧ୍ୟାନକୁ ଆକର୍ଷଣ କରିବା କାରଣେ ଈଶ୍ୱର ଚିହ୍ନ ଗୁଡିକୁ ଦିଅନ୍ତି। ପରମେଶ୍ୱରଙ୍କ ଲୋକମାନଙ୍କର ଧ୍ୟାନକୁ ଆକର୍ଷିତ କରିବା ନିମନ୍ତେ ଚିହ୍ନ ଗୁଡିକୁ ବଳବତ୍ତର କରନ୍ତି। ପରମେଶ୍ୱରଙ୍କ ଚିହ୍ନ ଗୁଡିକ ତାହା ଅଟେ। ପରମେଶ୍ୱର ଲୋକମାନଙ୍କ ଧ୍ୟାନକୁ ଆକର୍ଷଣ କରିବା ନିମନ୍ତେ ଚିହ୍ନ ଗୁଡିକୁ ପ୍ରଦାନ କରିଥାନ୍ତି। ପୁଣି ଏହି କ୍ଷେତ୍ରରେ ଭାବଜୀଙ୍କର ଧ୍ୟାନକୁ ଆକର୍ଷଣ କରିବା ନିମନ୍ତେ ପ୍ରଜ୍ୱଳିତ ବୁଦାଟି ଏକ ଚିହ୍ନ ଥିଲା। ଯତ୍ନ କରୁଅଛନ୍ତି, ଚେଷ୍ଟା କରୁଅଛନ୍ତି, ଯେହେତୁ ଭାବଜୀ ଜଣଙ୍କ ପରମେଶ୍ୱରଠାରୁ ଦୂରକୁ ପଳାୟନ କରିଥିଲେ, ତତ୍ପରେ ପରମେଶ୍ୱର ଏକ ଚିହ୍ନ ସ୍ୱରୂପ କରି ଜଳନ୍ତ ବୁଦାକୁ ପ୍ରଦାନ କରିଥିଲେ। ଆଉ ସେ ଏହି ଅଦ୍ଭୁତ ଚିହ୍ନକୁ ଦର୍ଶନ କଲେ, ସେ କହିଲେ, ମୁଁ ଗୋଟିଏ ପାଖକୁ ଚାଲିଯାଇ ଦେଖିବି ଏହି ଅଦ୍ଭୁତ ଚିହ୍ନଟି କଣ ଅଟେ, ଅର୍ଥାତ୍ ବୁଦାଟି ଅଗ୍ନିରେ ଜଳୁଅଛି ତଥାପି ପଡୁ ନାହିଁ। ଆଉ ପରମେଶ୍ୱର ତାଙ୍କ ଛାମରୁ ପଳାୟନ କରିଥିବା ଜଣେ ଭାବଜୀଙ୍କ ଧ୍ୟାନକୁ ଆକର୍ଷଣ କରୁଥିଲେ। ସେ ତ ଅନ୍ୟ ଜଣେ ଭାବଜୀଙ୍କୁ ହାସଲ କରିପାରିଥାନ୍ତେ, କିନ୍ତୁ କାର୍ଯ୍ୟଟିର ନିମନ୍ତେ ସେ ମୋଶାଙ୍କୁ ଅଭିଷେକ କରି ନିରୂପଣ କରିସାରିଥିଲେ। ପୁଣି କେହି ଜଣେ ଅନ୍ୟ ବ୍ୟକ୍ତି ତାଙ୍କର ସ୍ଥାନକୁ କଦାପି ଗ୍ରହଣ କରିବେ ନାହିଁ। ଯାତ୍ରା କରିବା ସମୟର ଅନ୍ତରରେ କେତେକ ଅନ୍ୟ ବ୍ୟକ୍ତି ବିଶେଷ ଏହାକୁ କରିବା ପାଇଁ ପ୍ରୟାସ କଲେ, ସେ କଥାଟି ଆପଣମାନଙ୍କୁ ଜଣା। ଦାତନ ଉଠି ପଡିଲେ ଆଉ ଏଥିରୁ ଏକ ସଂଗଠନକୁ ପ୍ରସ୍ତୁତ କରିବାକୁ ଚାହିଁଲେ। ପରମେଶ୍ୱର ମୋଶାଙ୍କୁ କହିଲେ, ସେଙ୍କୁ ଏମାନେ ମଧ୍ୟରୁ ଅଲଗା କରି ପକାଅ, ମୁଁ ସେମାନଙ୍କୁ ଅକ୍ଲେଶରେ ଭୂଗର୍ଭରେ ବିଲୀନ କରି ପକାଇବି। ଧ୍ୟାନ ଦିଅନ୍ତି ତ, ପରମେଶ୍ୱର ଜଣେ ବ୍ୟକ୍ତିଗତ ଲୋକଙ୍କ ସହିତ ଏକଲା ହୋଇ କାର୍ଯ୍ୟ କରନ୍ତି। ବୁଝନ୍ତି ତ ପୁଣି ଏହାକୁ ଧ୍ୟାନରେ ରଖନ୍ତୁ ସେ ତ ଭାବବାଦୀଙ୍କର ଧ୍ୟାନକୁ ଆକର୍ଷିତ କରିବାକୁ ଚେଷ୍ଟା କରୁଥିଲେ ଭାବବାଦୀଙ୍କୁ ତାଙ୍କର ଉପଯୁକ୍ତ ସ୍ଥାନରେ ପହଞ୍ଚାଇବାକୁ ସେ ଚାହୁଁଥିଲେ ବୁଝନ୍ତୁ ଆଉ ଏକ ପ୍ରଜ୍ୱଳିତ ବୁଦାର ଚିହ୍ନକୁ ସେ ପ୍ରଦାନ କଲେ ପୁଣି ଧ୍ୟାନ ଦିଅନ୍ତୁ ଏହି ରବଟି ଯାହାକି ଚିହ୍ନର ଅନୁବର୍ତ୍ତୀ ହେଲେ ତାହା ଶାସ୍ତ୍ରୀୟ ବାକ୍ୟାନୁସାରେ ଥିଲା ମୁଁ ଆମ୍ଭ ଲୋକମାନଙ୍କର ପ୍ରଜାଗଣର କ୍ରନ୍ଦନକୁ ଶୁଣିଅଛି ପୁଣି ସେମାନଙ୍କ ସକଳ ବେଦନାକୁ ଶୁଣିଅଛି ପୁଣି କାର୍ଯ୍ୟ ଶାସକମାନଙ୍କ ଲାଗି ସେମାନଙ୍କ ରୋଦନକୁ ଶୁଣିଅଛି ଆଉ ଆମେ ଆପଣଙ୍କ ଶପଥର ବାକ୍ୟକୁ ସ୍ମରଣ କରୁଅଛୁ ଆମେନ୍ ତାହା ଏହାକୁ ସମାଧାନ କରେ ଆମ୍ଭେ ଶପଥର ବାକ୍ୟକୁ ସ୍ମରଣ କରୁ ତାହା ଏକ ଶାସ୍ତ୍ରୀୟ ରବ ଥିଲା ପୁଣି ଆମ୍ଭେ ତୁମକୁ ସେଠାକୁ ପ୍ରେରଣ କରୁଅଛୁ ସେମାନଙ୍କୁ ମୁକ୍ତ କରିବା ନିମନ୍ତେ ଆମ୍ଭେ ଓହ୍ଲାଇ ଆସିଅଛୁ ପୁଣି ଆମ୍ଭେ ତୁମକୁ ପ୍ରେରଣ କରୁଅଛୁ ମନେ ରଖିଥାନ୍ତୁ ପରମେଶ୍ୱର ଜଣେ ବ୍ୟକ୍ତିଙ୍କର ପରିଚିତ ଥିବା କୌଣସି ମାର୍ଗକୁ ଆଦୌ ଗ୍ରହଣ କରନ୍ତି ନାହିଁ ସେ କଥା ଆପଣମାନଙ୍କୁ ଜଣାକି ତାହା ହିଁ ଯାହାକି ଲୋକମାନଙ୍କର ଝୁଣ୍ଟି ପଡ଼ିବା କାରଣ ହୁଏ ତାହା ହିଁ ସେଇ କାରଣଟି ଅଟେ ଧ୍ୟାନ ଦିଅନ୍ତି ତ ତାହା ହିଁ ସେଇ କାରଣଟି ଥିଲା ଯାହାକି ଯୀଶୁଙ୍କ ସମ୍ବନ୍ଧରେ ସେମାନଙ୍କର ଝୁଣ୍ଟି ପଡ଼ିବାର ଉଦ୍ଦେଶ୍ୟ ଥିଲା ସେମାନେ କହିଥିଲେ ତୁମେ ତ ଜଣେ ଛାର ମଣିଷ ଅଟ ପୁଣି ଆପଣଙ୍କୁ ଈଶ୍ୱର ବୋଲି କହି ପ୍ରସ୍ତୁତ କରୁଅଛ ସେ ତ ଈଶ୍ୱର ଥିଲେ କିନ୍ତୁ ସେମାନେ ଏହାକୁ ବୁଝିପାରିଲେ ନାହିଁ ଆଚ୍ଛା ତେବେ ତୁମେ କେବଳ ଜଣେ ଛାର ମନୁଷ୍ୟ ଅଟ ସେ କହିଥିଲେ ତେବେ ତ ତୁମମାନେ ପୁଣି ଭବିଷ୍ୟବକ୍ତାଗଣଙ୍କୁ ଈଶ୍ୱର ବୋଲି କହିଥାଉ ଆଉ ତୁମମାନଙ୍କର ବ୍ୟବସ୍ଥା ମଧ୍ୟ ଏହାକୁ ମାନ୍ୟତା ଦିଏ ଅତଏବ ଯେଉଁମାନଙ୍କ ନିକଟକୁ ବାକ୍ୟ ପ୍ରେରିତ ହୁଏ ସେମାନଙ୍କୁ ତୁମମାନେ ଯଦି ଈଶ୍ୱରଙ୍କ ବୋଲି କହିଥାଅ ତେବେ ମୁଁ ନିଜକୁ ପରମେଶ୍ୱର ପୁତ୍ର ବୋଲି କହି ଯେତେବେଳେ ପରିଚିତ କରାଏ ତୁମମାନେ ମୋତେ କାହିଁକି ଦୋଷାରୋପ କରିଥାଅ ଦେଖନ୍ତୁ ଧ୍ୟାନକୁ ଆକର୍ଷଣ କରିବା ନିମନ୍ତେ ଚିହ୍ନ ଗୁଡିକ ଆଉ ମନେ ରଖନ୍ତୁ ଧ୍ୟାନଟି ଯଦି ଆକର୍ଷିତ ହେଲା ତେବେ ଏହା ତ ସେଇ ପୁରାତନ ନିୟମ ବ୍ୟବସ୍ଥାଟି ଅଟେ ଏହା ଈଶ୍ୱର ନୁହନ୍ତି କିନ୍ତୁ ପରମେଶ୍ୱର ଏତେବେଳେ ଭଗବାଦୀଙ୍କୁ ଆକର୍ଷଣ କରିବାକୁ ପ୍ରୟାସ କରୁଅଛନ୍ତି ପୁଣି ସେ ତାଙ୍କୁ ଏକ ଚିହ୍ନ ପ୍ରଦାନ କରନ୍ତି ଆଉ ସେଇ ରବଟି ଯାହାକି ଏହି ଚିହ୍ନର ଅନୁବର୍ତ୍ତୀ ହେଲା ତାହା ଶାସ୍ତ୍ରସମ୍ମତ ଏକ ରବ ଥିଲା ଆମ୍ଭେ ଦେଶସ୍ଥିତ ଆପଣା ଲୋକମାନଙ୍କର କ୍ଲେଶ ନିତ୍ୟାନ୍ତ ଦେଖିଅଛୁ ଆମ୍ଭେ ସେମାନଙ୍କର ରୋଦନ ଶୁଣିଅଛୁ ଆମ୍ଭେ ନିଜର ପ୍ରତିଜ୍ଞାକୁ ସ୍ମରଣ କରିଥାଉ ଆପଣଙ୍କର ପ୍ରତିଜ୍ଞାତ ବାକ୍ୟ ଦ୍ୱାରା ପରମେଶ୍ୱର ଯେତେବେଳେ ବାର୍ତ୍ତାଳାପ କରିବାକୁ ଯାଉଅଛନ୍ତି ତାଙ୍କୁ ନିଜର ଭାବବାଦୀଙ୍କୁ ନିଶ୍ଚିତ ରୂପେ ପ୍ରେରଣ କରିବାକୁ ଅଛି ଯେହେତୁ ଭାବବାଦୀଙ୍କ ନିକଟକୁ ବଚନ ପ୍ରେରିତ ହୁଏ ବାଇବଲ ଏପରି କହିଥିଲା ପରମେଶ୍ୱର ସେପରି କହିଥିଲେ ସ୍ୱୟଂ ସେପରି କହିଥିଲେ ଯେ ଆପଣଙ୍କ ଦାସ ଭବିଷ୍ୟତ ବକ୍ତାମାନଙ୍କ ନିକଟରେ ସର୍ବଥରେ ପ୍ରକାଶ ନ କଲା ପର୍ଯ୍ୟନ୍ତ ସେ କିଛି କାର୍ଯ୍ୟ କରନ୍ତି ନାହିଁ ବୁଝନ୍ତି ତ ତତ୍ପରେ ଯାଇ ଚିହ୍ନଟି ପ୍ରଦତ୍ତ ହୁଏ ଆଉ ଧର୍ମଶାସ୍ତ୍ର ତତ୍ପରେ ସୁପରିଚିତ ହୁଏ ତାହା ଯେ ରବର ଚିହ୍ନଟି ଅଟେ ଏପରି ପରିଚିତ ହୁଏ ମୂଷାଙ୍କ ଚିହ୍ନର ରବଟିକୁ ବୁଝନ୍ତି କି ସର୍ବପ୍ରଥମେ ଜଳନ୍ତ ବୁଦାଟି ଏକ ଚିହ୍ନ ସ୍ୱରୂପ ଥିଲା ଧର୍ମଶାସ୍ତ୍ର ଉକ୍ତିଟି ସେଇ ରବଟି ଥିଲା ତାହାକୁ ଏକ ଚିହ୍ନ ରୂପେ ଗ୍ରହଣ କଲେ ପୁଣି ମିଶ୍ର ଦେଶକୁ ଚାଲିଗଲେ ଆଉ ପରମେଶ୍ୱର ତାଙ୍କୁ ଆଜ୍ଞା ଦେଇ କହିଥିବା ପ୍ରମାଣେ ଚିହ୍ନଟିକୁ ମୂଷା କାର୍ଯ୍ୟକାରୀ କଲେ ତତ୍ପରେ ଚିହ୍ନଟି ଆପଣଙ୍କ ସହିତ ଏକ ରବକୁ ବହନ କରି ରହିଥିଲା ଆଉ ପ୍ରଜାଗଣ ବିଶ୍ୱାସ କଲେ ପୁଣି ସେମାନେ ବାହାରି ଆସିଲେ ଆଉ ଯେତେ ଦିନ ପର୍ଯ୍ୟନ୍ତ ସେମାନେ ଯାତ୍ରା କଲେ ସେମାନେ ଖୁବ୍ ଉତ୍ତମ ଆଚରଣବିଶିଷ୍ଟ ଥାଇ କର୍ମ କଲେ ମାତ୍ର ରବଙ୍କ ବିରୁଦ୍ଧରେ ସେମାନେ ଯେତେବେଳେ ବତସ କରିବାକୁ ଲାଗିଲେ ତତ୍ପରେ ସେମାନେ ସ୍ଥଗିତ ହୋଇଗଲେ ମନେ ପକାନ୍ତୁ ଇସ୍ରାଏଲ ଯାତ୍ରା କଲା କେତେ ଦୂର ରାସ୍ତାକୁ ସେମାନେ ଯେ ଅତିକ୍ରମ କରିଥିଲେ ସେତେବେଳେ ଆସି ଆପଣମାନଙ୍କୁ ଜଣାଥିଲା କି ସେମାନେ କରିପାରିଥାନ୍ତେ ସେମାନେ କେବଳ 40 ମାଇଲର ପଥକୁ ଅତିକ୍ରମ କରିଥିଲେ ପୁଣି ପ୍ରାୟ 40 ବର୍ଷ ଧରି ସେମାନେ ଏହାକୁ ଅତିକ୍ରମ କରୁଥିଲେ କାହିଁକି ଏହା ଏଥିଯୋଗୁଁ ଅଟେ ଯେହେତୁ ଯେଉଁ ରବଟି ଚିହ୍ନଟିକୁ ଉତ୍ପନ୍ନ କରିଥିଲେ ସେହି ରବଙ୍କ ବିରୁଦ୍ଧରେ ସେମାନେ ବଚସା କରିଥିଲେ ସେମାନେ କେତେ ଅଳ୍ପକେ ଜାଣିଥିଲେ ସମୁଦ୍ର କୂଳରେ ଥାଇ ସେମାନେ ଯେତେବେଳେ ଉଚ୍ଚ ଶବ୍ଦ କରି ଚିତ୍କାର କରୁଥିଲେ ପୁଣି ଆତ୍ମାରେ ଆବିଷ୍ଟ ଥାଇ ନୃତ୍ୟ କରୁଥିଲେ ଆଉ ଆତ୍ମାରେ ଭରପୁର ଥାଇ ମୂଷା ଗୀତଗାନ କରୁଥିଲେ ସେମାନେ କେବଳ ଅଳ୍ପ ଦିନର ହୋଇ ବାହାରିଥିଲେ ତଥାପି ସେମାନେ ବଚସା କରିବାକୁ ଆରମ୍ଭ କଲେ ପୁଣି କିଛିଟା ଭିନ୍ନ ଧର ବିଷୟକୁ କାର୍ଯ୍ୟକାରୀ କରିବାକୁ ଚାହିଁଲେ ପୁଣି ଦୀର୍ଘ 40 ବର୍ଷ ପର୍ଯ୍ୟନ୍ତ ସେମାନେ ପ୍ରାନ୍ତର ମଧ୍ୟ ରହିଲେ ଆଉ ତହି ମଧ୍ୟରେ ନାଶ ହେଲେ ତା ନିରାଟ ସତ୍ୟକଥା ଅଟେ ଯେହେତୁ ସେମାନେ ବିଶ୍ୱାସ କଲେ ନାହିଁ ପରମେଶ୍ୱର କହିଲେ ମୂଷା ସେମାନେ ତୁମ୍ଭ ବିରୁଦ୍ଧରେ ବଚସା କରୁନାହାନ୍ତି ସେମାନେ ଆମ୍ଭ ବିରୁଦ୍ଧରେ ବଚସା କଥା କହୁଅଛନ୍ତି ତାହା ତ ମୂଷାଙ୍କର ରବ ନଥିଲା ମାତ୍ର ତାହା ତ ପରମେଶ୍ୱରଙ୍କର ରବ ଥିଲା ବର୍ତ୍ତମାନ ଧ୍ୟାନ ଦିଅନ୍ତୁ ଆପଣଙ୍କର ପ୍ରତିଜ୍ଞାତ ବାକ୍ୟ ଦ୍ୱାରା ଯେହୋବା କଥାବାର୍ତ୍ତା କରିବାକୁ ଯାଉଅଛନ୍ତି ତେଣୁ ତାଙ୍କୁ ଆପଣଙ୍କ ଭାବପତିଙ୍କୁ ଅବଶ୍ୟ ପ୍ରେରଣ କରିବାକୁ ହିଁ ଅଛି ଅର୍ଥାତ୍ ଆପଣମାନେ ତାହାକୁ ଯଦି ଦେଖିବାକୁ ଚାହାନ୍ତି ତାହେଲେ ଆଦି ପୁସ୍ତକ 15-16 ତାହା ରହିଛି ଦେଖିଦେଇପାରନ୍ତି ଆମମାନେ ତାହାକୁ ହାସଲ କରିଥାଉ ଯେ ପରମେଶ୍ୱର ଅବ୍ରାହମଙ୍କୁ ଏପରି କହିଲେ ତୁମର ସନ୍ତାନ ଏହି ଅନ୍ୟ ଦେଶରେ ପ୍ରବାସୀ ହୋଇ ରହିବେ ତତ୍ପରେ ଏକ ବଳବନ୍ତ ହସ୍ତ ଦ୍ୱାରା ଆମେ ସେମାନଙ୍କୁ ମୁକ୍ତ କରି କଢ଼ାଇ ଆଣିବା ଯେହେତୁ ଇମୋରିୟ ଲୋକମାନଙ୍କ ପାପ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇନାହିଁ ଯେ ସକଳ ପ୍ରତିଜ୍ଞାକୁ ଯାହାକୁ ସେ ଦିଅନ୍ତି ଏହିଠାରେ ସେ ଭାବନାଙ୍କୁ ପ୍ରଜ୍ୱଳିତ ବୁଦ୍ଧାତ୍ମିକ ଦ୍ୱାରା ତାହା ଆକର୍ଷିତ କରୁଅଛନ୍ତି ଆଉ ପ୍ରଜ୍ୱଳିତ ହେଉଥିବା ବୁଦ୍ଧାଟି ଯଦି ଏପରି କହିପାରିଥାନ୍ତା ହେ ମୂଷା ପରମେଶ୍ୱର ହିଁ ପରମେଶ୍ୱର ଅଟନ୍ତି ମୂଷା କହିଥାନ୍ତେ ହଁ ମୁଁ ତାହାଙ୍କୁ ବିଶ୍ୱାସ କରେ ହେ ମୂଷା ତୁମେ ତ ଖୁବ୍ ଉତ୍ତମ କାର୍ଯ୍ୟ କରୁଅଛ ଏହାକୁ କେବଳ ଧରି ରଖିଚାଲ ତୁମେ ଜଣେ ସୁଶ୍ରୀ ନାରୀଙ୍କୁ ବିବାହ କରିଅଛ ସେ ଜଣେ ସୁଚରିତ୍ରା ନାରୀ ସୁନ୍ଦରୀ ସ୍ତ୍ରୀ ଅଟନ୍ତି ନିଶ୍ଚିତ ଭାବେ ସେ ଏକ ଉତ୍ତମ ବାଳକର ଅଧିକାରିଣୀ ହୋଇଛନ୍ତି ପରମେଶ୍ୱର ତୁମକୁ ପରମେଶ୍ୱରଙ୍କୁ ଗୌରବ ଦିଅନ୍ତୁ ତାହା ତ ସମାନ୍ତର ବିଦ୍ୟାଳୟ ଅଟେ ବୁଝନ୍ତି ତ କିନ୍ତୁ କିଛିଟା ବିଶ୍ଳେଷଣ କାର୍ଯ୍ୟକୁ କରିବା ପାଇଁ ସେ ପ୍ରସ୍ତୁତ ଥିଲେ ସୁତରାଂ ତାଙ୍କୁ ଜଣେ ବ୍ୟକ୍ତିଙ୍କୁ ଆକର୍ଷିତ କରିବାକୁ ଥିଲା ଆଉ ସେ ଉକ୍ତ ବ୍ୟକ୍ତିଙ୍କୁ 2 ଚିହ୍ନ ପ୍ରଦାନ କଲେ ସଫଳ କରି ଦେଖାଇବା ପାଇଁ ସେଗୁଡ଼ିକୁ ଦେଲେ ପୁଣି କହିଲେ ପ୍ରତ୍ୟେକ ଚିହ୍ନ ଏକ ରବକୁ ହାସଲ କରିଥିଲା ଏହା ଯେ ତଦ୍ରୁପ ଧରଣ ଥିଲା ସେ କଥାକୁ ଏହା ପ୍ରମାଣିତ କଲା ସେହି ରବ ଗୁଡିକ ଯେ କଣ କହିଥିଲେ ସେ କଥାକୁ ଧ୍ୟାନ ଦେଇ ଦେଖନ୍ତୁ ଏପରିକି ସୃଷ୍ଟି ସମୟ ସୁଦ୍ଧା କହିଥିଲେ ଏତେବେଳେ ବାର୍ତ୍ତାଳାପ କରିବା ପାଇଁ ଯେହୋବା ପ୍ରସ୍ତୁତ ଥିଲେ ପୁନର୍ବାର ଜଣେ ଭାବବାଦୀଙ୍କ ଆଗମନ କରୁଥିବା ବିଷୟଟି ଏକ ଚିହ୍ନ ଅଟେ ସେ କଥାକୁ ଆପଣମାନେ ଜାଣିଥିଲେ କି ଏକ ଯୁଗର ନିମନ୍ତେ ଜଣେ ଭାବବାଦୀଙ୍କ ଆଗମନ କରୁଥିବା ବିଷୟ ତାହା ଏକ ଚିହ୍ନ ଅଟେ ପୁଣି ଡକ୍ଟର ଅଫ୍ ଡିଭିନିଟିକୁ ଅର୍ଥ କରି ମୁଁ କହେ ନାହିଁ କେତେକ ଅନୁଗତ ପାଳକ କେତେକ ଉତ୍ତମ ବ୍ୟକ୍ତିଙ୍କୁ ମୁଁ ଅର୍ଥ କରିପାରେ ନାହିଁ ସେମାନେ ଉତ୍ତମ ବ୍ୟକ୍ତିଗଣ ଅଟନ୍ତି ସେମାନେ ଈଶ୍ୱରଙ୍କ ସେବକଗଣ ଅଟନ୍ତି କିନ୍ତୁ ଜଣେ ଭାବବାଦୀ ସେ ଏକ ଚିହ୍ନ ଅଟନ୍ତି ଏଠାରେ ବାଇବଲ ସେବକାର କହିଥାଏ ପୁଣି ଚିହ୍ନଟିର ବିଷୟ କ'ଣ ଅଟେ ତାଙ୍କର ବାକ୍ୟରେ ସଫଳ ହେବାକୁ ନିର୍ମିତ ହୋଇସାରିଛି ଏହା ତାହାର ଏକ ଚିହ୍ନ ଅଟେ ଏହି ଭାବବାଦୀଙ୍କ ଚିହ୍ନର ରବ ଦ୍ୱାରା ସଫଳୀକୃତ ହୋଇସାରିଅଛି ତାହା ଏକ ଚିହ୍ନ ଅଟେ ଧ୍ୟାନ ଦିଅନ୍ତୁ ଜଣେ ଭାବବାଦୀଙ୍କ ଆଗମନ କରୁଥିବାର ଉଦ୍ଦେଶ୍ୟଟି ତାହା ଯେ ଘନେଇ ଆସୁଥିବା ବିଚାରର ଏକ ଚେତନାପୂର୍ଣ୍ଣ ଚିହ୍ନ ଅଟେ ଏହାକୁ ଦର୍ଶାଇଥାଏ ଆପଣ ତାହାକୁ ଜାଣିଥିଲେ କି କେହି ଜଣେ ଭାବବାଦୀ ଦେଶରେ ଉପସ୍ଥିତ ହୁଅନ୍ତି ତେବେ ବିଚାର ଯେ ସଂଗଠିତ ହେବାକୁ ପ୍ରସ୍ତୁତ ହୋଇସାରିଅଛି ଏହା ତାର ଏକ ଚିହ୍ନ ଅଟେ ମନେ ରଖନ୍ତୁ ସେ ସୁନିଶ୍ଚିତ ଭାବେ କରିଅଛନ୍ତି ସର୍ବପ୍ରଥମେ ସେହି ଦିନମାନଙ୍କରେ ପରମେଶ୍ୱରଙ୍କ ଦ୍ୱାରା ପୁଣି ବାକ୍ୟ ଦ୍ୱାରା ପ୍ରଘଟିତ ହେବାକୁ ହିଁ ପଡିଥିଲା ତତ୍ପରେ ସେ ଚିହ୍ନଟିକୁ ସଫଳ କରନ୍ତି ଆଉ ସେ ଯେ କଣ ପୂର୍ବଭାଷ କରି କହିଥିଲେ ସେ କଥାକୁ ବୁଝିବାକୁ ସେହି ଚିହ୍ନଟିକୁ ଲକ୍ଷ୍ୟ କରନ୍ତୁ ସେ କହିଥିଲେ ଏହା ଯଦି ସଫଳ ହୁଏ ତେବେ ତାଙ୍କଠାରୁ ସବଳ କର ଗଣନା ପୁସ୍ତକ 12:6 ମାତ୍ର ଏହା ଯଦି ସଫଳ ନ ହୁଏ ତେବେ ଏହାକୁ ପାଶୋରି ପକାଅ ଏହାକୁ ଶାସ୍ତ୍ରୀୟ ପ୍ରମାଣ ସିଦ୍ଧ ଚିହ୍ନଟି ହେବାକୁ ହିଁ ଅଛି ଯାହାକୁ ସେ ଦାନ କରନ୍ତି ପୁଣି ଏକଦା ସେ ଏହାକୁ ଏକ ଚିହ୍ନ ରୂପେ କରି ପ୍ରଦାନ କରିଛନ୍ତି ସେ ଯଦି କାଲି ଆଜି ଓ ଚିରଦିନ ସମାନ ଅଟନ୍ତି ତେବେ ସେ ଏହାକୁ ସମାନ ଧରଣର ଚିହ୍ନ କରି ସବୁବେଳେ ଧାରାବାହିକ ରୂପେ ପ୍ରଦାନ କରନ୍ତି ଭାବଦିଗଣଙ୍କ ନିକଟକୁ ପରମେଶ୍ୱରଙ୍କ ବଚନ ପ୍ରେରିତ ହେଲା ସେମାନେ ତ ବଚନ ଥିଲେ ଆଉ ଯୀଶୁ ଯେତେବେଳେ ଆସିଲେ ସେ ତ ବଚନ ଥିଲେ ପୁଣି ବଚନ ହୃଦୟର ସକଳ ବିଚାରକୁ ପୁଣି ଅଭିପ୍ରାୟକୁ ପ୍ରକଟ କରିଥାଏ ଅବିଶ୍ରାନ୍ତ ଭାବେ ଲଗାତାର ଭାବେ ପରକୁ ପର କରି ପ୍ରକଟ କରିଥାଏ ବର୍ତ୍ତମାନ ଧ୍ୟାନ ଦିଅନ୍ତୁ ଏହି ଭାବବାଦୀଙ୍କର ଆଗମନ କରୁଥିବା ଘଟଣାଟି ତାହା ଚିହ୍ନଟିଏ ପ୍ରଦାନ କରିଥାଏ ସବୁବେଳେ ବିଚାର ନିଷ୍ପତ୍ତିର ସମୟ ଯେ ସନ୍ନିକଟବର୍ତ୍ତୀ ଏହାକୁ ସବୁବେଳେ ପରିଚିତ କରାଏ ଆସନ୍ତୁ କିଛି ସମୟ ପାଇଁ କେବଳ ସ୍ଥଗିତ ହୋଇପଡ଼ିବା ମୁଁ ଅଧିକ ସମୟକୁ ଆଦୌ ନେବି ନାହିଁ ଆସନ୍ତୁ କେତେକ ବିଷୟ ଉପରେ ବର୍ତ୍ତମାନ କେବଳ ବିଚାର ବିମର୍ଶ କରି ଦେଖିବା କେବଳ 10 ପାଇଁ ସେପରି କରିବା ଓ ଅବଶିଷ୍ଟ ରହିଥିବା ସମାଚାରକୁ କେବଳ 10 ଭିତରେ ଧ୍ୟାନ ଦେଇ ଦେଖିବା ନୋହ ଭୂଖଣ୍ଡ ପରେ ଜଣେ ଭାବବାଦୀ ଦେଶ ମଧ୍ୟରେ ଜଣେ ଭାବବାଦୀ ଆସୁଥିବା ବିଚାର ନିମନ୍ତେ ଏକ ଚିହ୍ନ ସ୍ୱରୂପ ଥିଲେ। ମୂଷା ଦେଶ ମଧ୍ୟରେ ଜଣେ ଭାବବାଦୀ ଆସୁଥିବା ବିଚାର ପାଇଁ ଏକ ଚିହ୍ନ ଥିଲେ। ଏଲିୟ ଦେଶ ମଧ୍ୟରେ ଜଣେ ଭାବବାଦୀ ଆସୁଥିବା ବିଚାର ପାଇଁ ଏକ ଚିହ୍ନ ଥିଲେ। ଜୋହନ ଦେଶ ମଧ୍ୟରେ ଜଣେ ଭାବବାଦୀ ଇସ୍ରାଏଲ ପ୍ରତି ଆସୁଥିବା ଏକ ବିଚାରର ଚିହ୍ନ ସ୍ୱରୂପ ହୋଇ ଆସିଥିଲେ। ସେମାନେ ତ ନିଃସନ୍ଦେହ ରୂପେ ଦୂରେଇ ଦିଆଗଲେ, ସମ୍ପୂର୍ଣ୍ଣ ରୂପେ ତିରସ୍କୃତ ହେଲେ। ଚିହ୍ନଟିକୁ ଧ୍ୟାନ ଦିଅନ୍ତୁ, ଚିହ୍ନଟିଏ କ'ଣ କରିଥାଏ? ଚିହ୍ନଟିଏ ଧ୍ୟାନାକର୍ଷଣ କରିବାକୁ ଲକ୍ଷ୍ୟ ସିଦ୍ଧ ଅଟେ, ପୁଣି ମନୋନୀତ ଗଣଙ୍କୁ ପ୍ରସ୍ତୁତ କରାଇଥାଏ, ପୁଣି ବିଚାର ନିଷ୍ପତ୍ତିର ସମୟ ଆସିବା ପୂର୍ବେ ତହିଁରୁ ଦୂରେଇ ରଖିଥାଏ। ତାହା ହିଁ ସେପ୍ରକାର ଏକ କାର୍ଯ୍ୟ ଥିଲା ଯାହାକୁ ନୋହ କରିଥିଲେ, ମନୋନୀତ ମାନଙ୍କୁ ପ୍ରସ୍ତୁତ କରାଇଥିଲେ। ସେମାନଙ୍କ ମଧ୍ୟରୁ ଅବଶିଷ୍ଟ ଗଣ ପୁଣି ଏହା କ'ଣ କରିଥାଏ? ଚିହ୍ନଟିଏ ପୁଣି ଚିହ୍ନର ଏକ ରୋଗକୁ ପରିଚିତ କରାଇଥାଏ, ଜଣେ ଅବିଶ୍ୱାସୀକୁ ଦୋଷୀ ରୂପେ ପ୍ରମାଣିତ କରିଥାଏ, ପୁଣି ବିଚାର ନିମନ୍ତେ ତାକୁ ପ୍ରସ୍ତୁତ ରଖିଥାଏ। ଏହା ତ ରକ୍ଷାପ୍ରାପ୍ତ ହେବାକୁ ମନୋନୀତମାନଙ୍କୁ ସୁଦ୍ଧା ପ୍ରସ୍ତୁତ କରିଥାଏ। ତାହା ହିଁ ଯାହାକି ଏକ ଚିହ୍ନର ଉଦ୍ଦେଶ୍ୟ ଅଟେ, ତାହା ହିଁ ଅଟେ ଯାହା ପାଇଁ ଚିହ୍ନ ଗୁଡ଼ିକୁ ପ୍ରଦତ୍ତ କରାଯାଇଥାଏ। ଅର୍ଥାତ୍ ଆଗତ ହେବାକୁ ଥିବା ବିଚାର ନିଷ୍ପତ୍ତିର ନିମନ୍ତେ ସେଗୁଡ଼ିକୁ ପ୍ରଦାନ କରାଯାଇଥାଏ, ମନୋନୀତ ମାନଙ୍କ ପ୍ରତି ପ୍ରଦାନ କରାଯାଇଥାଏ, ଯେପରିକି ସେମାନେ ଏହାକୁ ଦେଖି ବୁଝିପାରନ୍ତି। ଯେପରିକି ଏକ ଦଳ ନାରୀ ବିଶୁଦ୍ଧ ହୃଦୟର ଅଧିକାରୀ ପରି ପୁଣି ଏକ ଅନିର୍ମଳ ଶରୀରକୁ ଧାରଣ କରି ରହିଥାନ୍ତି, ପୁଣି ଫାରୁସିଗଣ ନିର୍ମଳ ଶରୀରର ଅଧିକାରୀ ହୋଇ ରହିଥିଲେ, ପୁଣି ଅନିର୍ମଳ ହୃଦୟର ସହିତ ଥିଲେ। ଏହା ତ ଜଣଙ୍କୁ ଦୋଷୀ କରିଥିଲେ, ମାତ୍ର ଆନ ଜଣଙ୍କୁ ପରିତ୍ରାଣ ପ୍ରଦାନ କରିଥିଲେ। ପୁଣି ଏହି ସମାନ ବିଚାର ନିଷ୍ପତ୍ତି ଯାହାକି ମୂଷାଙ୍କୁ ଉଦ୍ଧାର କଲେ, ତାହା ଜଗତକୁ ଦୋଷୀ କଲେ, ତାଙ୍କର ପ୍ରଚାର କରୁଥିବା ସମାଚାରଟି ଚେପକାର କରିଥିଲେ। ଏହା ମନୋନୀତଗଣଙ୍କୁ ପ୍ରସ୍ତୁତ କରାଇଥାଏ। କେଉଁ ବିଷୟଟି ନିମନ୍ତେ ମନୋନୀତଗଣ ପ୍ରସ୍ତୁତ ହୋଇଥାନ୍ତି? ସେମାନେ ପରମେଶ୍ୱର ପ୍ରେରିତ ଚିହ୍ନଟିଏ ଯେତେବେଳେ ଦେଖନ୍ତି, ସେମାନେ ଧର୍ମଶାସ୍ତ୍ର ଆଡ଼କୁ ଫେରିଯାଇ ତହିଁରେ ଖୋଜନ୍ତି। ଯଦି ତାହା ସେହି ସ୍ଥାନରେ ରହିଥାଇବାର ବିଷୟଟି ପୂର୍ବରୁ ଥିବାର ଉଦ୍ଦେଶ୍ୟ ପ୍ରଣୀତ ହୋଇ ରହିଥିଲା, ହଁ ଏହା ଏହି ସ୍ଥାନରେ ରହିଅଛି, ଏହା କ'ଣ ଅଟେ? ଅମୀମାଂସିତ ବିଚାର ଅଟେ। ତତ୍ପରେ ମନୋନୀତଗଣ ସେ ରବର ଶବ୍ଦକୁ ଶୁଣନ୍ତି, କିନ୍ତୁ ଅମନିତଗଣ ଅବହେଳା କରନ୍ତି ଆଉ କହିଥିଲେ, ମୂର୍ଖତାର ବିଷୟ, ଆଗକୁ ବଢି ଚାଲ, ଆମେ ସେହି ସମାନ ଧରଣର ପୁରାତନ ବିଦ୍ୟାଳୟଟିକୁ ସ୍ୱୀକାର କରିବୁ। ଧ୍ୟାନ ଦିଅନ୍ତି ତ, ଲୁଥରଙ୍କ ଦିନରେ ସେହିପରି ଭାବରେ ସେମାନେ କାର୍ଯ୍ୟ କରିଥିଲେ। ୱେସ୍ଲିଙ୍କ ସମୟରେ ତାହା ହିଁ ସେପରି ଧରଣର ମାର୍ଗଟି ଥିଲା ଯାହାକୁ ସେମାନେ ଅନୁସରଣ କରିଥିଲେ। ତାହା ହିଁ ସେ ତ ସେହି ପନ୍ଥାଟି ଅଟେ ଯାହାକୁ ସେମାନେ ଏତେବେଳେ କରନ୍ତି, ବର୍ତ୍ତମାନ ସେମାନେ ସେପରି କରନ୍ତି, ସେହିପରି ଧରଣର ପନ୍ଥାଟି ଯାହାକୁ ସେମାନେ ସର୍ବଦା ଅନୁସରଣ କରିଥିଲେ। ମାତ୍ର ଏହା ଏକ ଚିହ୍ନ ଅଟେ, ପୁଣି ଏହା ଏକ ରବର ସହିତରେ ଅଛି ଯାହା ଏକ ଚିହ୍ନକୁ ଅନୁସରଣ କରେ, ପୁଣି ରବଟି ଏକ ଧର୍ମଶାସ୍ତ୍ରୀୟ ଚିହ୍ନ ରୂପେ ସୁପରିଚିତ ଅଟେ, ଆଉ ତାହାକୁ ଆଦୌ ଭୁଲନ୍ତୁ ନାହିଁ, ଆଉ ତାହାକୁ ଚାଲୁ ରଖିବାକୁ ଦିଅନ୍ତୁ, କାରଣ ଏପରି ହୋଇପାରେ ମୁଁ ଆପଣମାନଙ୍କୁ ପୁନର୍ବାର ଦେଖି ନପାରେ। ମୁଁ ଇଚ୍ଛା କରେ ଯେ ଏଠାକୁ ଆସିପାରିବା ନିମନ୍ତେ, ଯଦି ମୁଁ କୌଣସି ସ୍ଥାନରୁ ଆସିପାରିବାକୁ ଯଦି ପନ୍ଥାଟିଏ ପାଇଥିଲି, ପୁଣି ମୋର ପ୍ରତ୍ୟେକ ଭାଇଙ୍କ ନିକଟରେ ପହଞ୍ଚି ପାରନ୍ତି, ଯେତେବେଳେ କୌଣସି ପ୍ରକାରର ଉଦ୍ଦୀପନା ସଭା ସେମାନଙ୍କ ମଧ୍ୟ ସାଧିତ ହେଉ ନଥାନ୍ତା, ସେଠାରେ ତମ୍ବୁଟିଏ ପକାଇଥାନ୍ତି ଆଉ କେବଳ ବସି ରହନ୍ତି, ଦିନ ପରେ ଦିନ ସେଠାରେ ବସି ରହନ୍ତି, ପୁଣି ସେମାନଙ୍କ ଅନ୍ତରାତ୍ମାରେ ଏହା ଗଭୀର ରୂପେ ଭେଦି ନଯିବା ପର୍ଯ୍ୟନ୍ତ ଏହାକୁ ଶିଖାଉଥାନ୍ତି। ତଥାପି ସେ ପରମେଶ୍ୱର ଏହାକୁ କଦାପି ଅନୁମତି ଦେବେ ନାହିଁ, ସେ ପ୍ରକାର ଧରଣର ବିଚାରକୁ ମୁଁ ଆଦୌ କରେ ନାହିଁ। ବୁଝନ୍ତୁ, ଆମେ ଯୁଗାନ୍ତର ଅତି ନିକଟରେ ଅଛୁ, ଆମେ ଯେତେବେଳେ ଯୁଗାନ୍ତର ନିକଟରେ ଏକଥାକୁ ମୁଁ ବିଶ୍ୱାସ କରେ, ସେଠାରେ ରହିଥିବା ମୋର ପୁସ୍ତକଟି ଯେଉଁଥିରେ ମୁଁ ଲେଖି ରଖିଥିଲି, 1933 ମସିହାରେ ଦିନକର ପ୍ରାତଃକାଳରେ ସନ୍ଡେ ସ୍କୁଲକୁ ଯିବା ପାଇଁ ପ୍ରସ୍ତୁତ ହେଉଥିଲି, ବ୍ୟାପ୍ଟିଷ୍ଟ ଏକ ସନ୍ଡେ ସ୍କୁଲ ଯିବା ପାଇଁ ଅଟକଳ କରୁଥିଲି, ଯେଉଁ ସ୍ଥାନରେ ମୁଁ ଜଣେ ପାଳକ ଥିଲି, ପବିତ୍ରାତ୍ମା ଓହ୍ଲାଇ ଆସିଲେ, ପୁଣି ଯୁଗାନ୍ତ ସମୟ ବିଷୟ ପର୍ଯ୍ୟନ୍ତ ମୋତେ ଦର୍ଶନ କରି ଦେଖାଇଲେ, ପୁଣି ଯେଉଁ 7ଟି ଘଟଣାବଳୀ ଘଟିବ ସେଗୁଡ଼ାକ ମୋତେ ଦେଖାଇଦେଲେ, ମୁଁ ସେଗୁଡ଼ିକୁ ଧାରାବାହିକ ଭାବେ ତଳକୁ ତଳକୁ ଲେଖିଲି। ଏହା ହଳଦିଆ ରଙ୍ଗର ଖଣ୍ଡିଏ କାଗଜରେ ରହିଅଛି। ମୋତେ ନିର୍ଭୁଲ ଭାବେ କହିଥିଲେ ଯେ ଜର୍ମାନୀ କିପରି ଭାବରେ ସେହି ଅବରୋଧକାରୀ ପ୍ରାଚୀରଟିକୁ ନିର୍ମାଣ କରିବ, ପୁଣି ଆମେରିକୀୟମାନେ ଏହାରି ବିରୁଦ୍ଧରେ ଏକ ଅଭିଯୋଜନକୁ ସଞ୍ଚାଳନା ଦେବେ। ଏହି ପ୍ରାଚୀର ଖଣ୍ଡିଏ ନିର୍ମାଣ ହେବାର 11 ବର୍ଷ ପୂର୍ବେ ତାହାକୁ କହିଥିଲେ। ତତ୍ପରେ କହିଥିଲେ ମୁସଲମି କିପରି ଭାବେ ଉନ୍ନତ ହେବେ, ପୁଣି ସେ କି ପ୍ରକାର ଇଥିଓପିଆକୁ ଯିବେ, ପୁଣି ଇଥିଓପିଆ କିପରି ଭାବେ ତାଙ୍କ ଚରଣତଳେ ପଡି ତାଙ୍କର ବଶତା ସ୍ୱୀକାର କରିବ। ତତ୍ପରେ ଏକ ଲଜ୍ଜାକର ମୃତ୍ୟୁରେ ସେ ମୃତ୍ୟୁବରଣ କରିବେ, ଓଲଟାଇ ଟଙ୍ଗା ଯିବେ, ପୁଣି ତାଙ୍କ ନିଜ ଲୋକ ଗୁଡାକ ତାଙ୍କ ଅନୁଚରଗଣ ତାଙ୍କ ପଟକୁ ଛେପ ପକାଇବେ। ଆଉ ମୁଁ କହିଥିଲି ଏପରି ସ୍ଥଳେ ତିନୋଟି ମତବାଦ ମୁଣ୍ଡ ଟେକିବ, କମ୍ୟୁନିଷ୍ଟ ବାଦ, ଫେସିବାଦ, ପୁଣି ନାଜିବାଦ ଗୁଡିକ ଉନ୍ନତ ହେବେ, ପୁଣି ସେଗୁଡିକ ଏକତ୍ରିତ ରୂପେ ରୁଷିଆ ସହିତ ସଂଯୁକ୍ତ ହୋଇ କମ୍ୟୁନିଷ୍ଟ ବାଦରେ ସାମ୍ୟବାଦ ନୀତିରେ ମିଶ୍ରିତ ହେବେ, ପୁଣି ଏହା କ୍ୟାଥୋଲିକ ମତବାଦକୁ ବିନଷ୍ଟ କରିବ। ଯଦି ସେଠାରେ ନ ହୁଏ ତେବେ ଆପଣମାନେ କେବଳ ଦେଖନ୍ତୁ। ମୁଁ କହିଥିଲି ସେପରି ଧରଣ ଏକ ଉନ୍ନତି ସଂଘଟିତ ହେବ। ମୁଁ କହିଥିଲି ମୋଟର ଗାଡି ଗୁଡାକୁ ଏକ ଅଣ୍ଡାକୃତିରେ ମୁଁ ଦେଖୁଅଛି, ରାଜରାସ୍ତାରେ ସେଗୁଡାକ ଦୌଡୁଅଛନ୍ତି, ସେପରି ସ୍ଥଳରେ ମୋଟର ଗାଡି ଗୁଡାକ ରାଜମାର୍ଗ ଉପରେ ଚାଲୁଛନ୍ତି, ସେପରି ଧରଣର କିଛିଟା ନିୟନ୍ତ୍ରଣ ଅଧିକାରରେ ଅଛନ୍ତି, ସେମାନେ ଏହାକୁ ଆଦୌ ସଞ୍ଚାଳନା ଦେଇ ମାର୍ଗ ନିର୍ଣ୍ଣୟ କରିବାକୁ ପଡୁନାହିଁ। ମୁଁ ଦେଖିଲି ଆମେରିକାର ଏକ ପରିବାର ଏହି ମୋଟର ଯାନ ମଧ୍ୟରେ ଚେସ୍ ଖେଳୁଛନ୍ତି, ପଛ ସିଟ୍ରେ ବସି ଚେସ୍ ଖେଳୁଛନ୍ତି। ସେପରି ଧରଣର କୌଶଳ ବିଶିଷ୍ଟ ଏକ ମୋଟର ଯାନକୁ ସେମାନେ ଏତେବେଳେ ହାସଲ କରିସାରିଛନ୍ତି। ଏହାକୁ ଚଳାଇବା ନିମନ୍ତେ ସେମାନେ ଯଦି ଉପଯୁକ୍ତ ଧରଣର ରାଜମାର୍ଗକୁ କେବଳ ହାସଲ କରିପାରନ୍ତେ, ଏହି ଭୋଲକାସ୍ ୱାଗନ୍ ମୋଟର ଯାନଟି ପୁରାପୁରି ଭାବେ ଏକ ଅଣ୍ଡାକୃତିର ମୋଟର ଯାନ ଅଟେ, ପୁଣି ଅନ୍ୟାନ୍ୟ ମୋଟର ଯାନ ପରି ଏହା ମଧ୍ୟ ଏକ ମୋଟର ଯାନ ଅଟେ। ଆପଣମାନେ କଣ ଧାରଣା କରିପାରନ୍ତି କି 1933 ମସିହାରେ ସେତେବେଳେ ମୋଟର ଯାନଟି ବର୍ତ୍ତମାନ କି ପ୍ରକାର ଧରଣର ଆକାର ବିଶିଷ୍ଟ ଅଟେ? ପୁଣି ଏହା ପୁନର୍ବାର ପୂର୍ବଭାସ କରି କହିଥିଲେ ଯେ ନାରୀମାନଙ୍କୁ ମତଦାନ କରିବାକୁ ଅନୁମତି ପ୍ରଦାନ କରାଯାଉଅଛି, ଆଉ ତାହା ହିଁ ଯାହାକୁ ସେମାନେ କରିବେ। ପୁଣି ଏହି ରାଷ୍ଟ୍ରଟି କିପରି ଧରଣର ଅଟେ ଏକ ନମୁନା ହୋଇଥିବା ଦୃଷ୍ଟିରୁ ଇସ୍ରାଏଲ ପରି ଏକ ଭୂଖଣ୍ଡକୁ ଆସି ପ୍ରବେଶ କରିଥିଲା, ପୁଣି ଅଞ୍ଚଳର ଅଧିବାସୀମାନଙ୍କୁ ତଡ଼ି ଦେଇଥିଲା, ଆଉ ଭୂଖଣ୍ଡକୁ କବ୍ଜାରେ କରିନେଇଥିଲା। ପୁଣି ସର୍ବପ୍ରଥମ କେତେକ ରାଜାଙ୍କୁ ଯେଉଁମାନଙ୍କୁ ସେମାନେ ହାସଲ କରିଥିଲେ, ଅର୍ଥାତ୍ ଦାଉଦ, ପୁଣି ସଲମନ, ସେମାନେ ପରମେଶ୍ୱରଙ୍କ ଭୟକାରୀ ଥିଲେ, ଈଶ୍ୱର ଭୟକାରୀ ରାଜଗଣ ଥିଲେ। କିଛି ବର୍ଷ ଉତ୍ତରେ ସେମାନେ ଜଣେ ଆହବଙ୍କୁ ରାଜ୍ୟ ମଧ୍ୟରେ ହାସଲ କଲେ, ସେମାନେ ଭୋଟ ଦେଇ ତାଙ୍କୁ ରାଜ୍ୟ ପ୍ରବେଶ କରାଇଲେ, ସେହି ସିଂହାସନଟି ହାସଲ କଲେ, ମଣ୍ଡଳଟି ଜାଗତିକ ମନା ହୋଇଗଲା। ପୁଣି ଆମମାନେ ଜଣେ ଲିଙ୍କନକୁ, ଜଣେ ୱାଶିଂଟନକୁ ସେତେବେଳେ ହାସଲ କରିଥିଲୁ, ଏହା ଯେ ବର୍ତ୍ତମାନ କିପରି ଧରଣ ଅଟେ ସେ କଥାକୁ ଧ୍ୟାନ ଦିଅନ୍ତୁ। ଏତେବେଳେ ଆମମାନେ ଯେ କେଉଁ ଆଡ଼କୁ ଯାଉଅଛୁ ସେ କଥାକୁ ଲକ୍ଷ୍ୟ କରନ୍ତୁ। ପରବର୍ତ୍ତୀ ବିଷୟଟି କେଉଁ ଆଡ଼କୁ ମୁହାଉଅଛି, ଆମେ ଯୁଗାନ୍ତ ସମୟରେ ଉପସ୍ଥିତ ଅଟୁ। ସ୍ୱାଭାବିକ ଅବସ୍ଥାରେ ଏହା ଏକ ଚିହ୍ନ ଅଟେ, ଠିକ୍ ବାସ୍ତବକାରେ ତାହା ହିଁ ଅଟେ। ଏହା ମନୋନୀତଙ୍କୁ ପ୍ରସ୍ତୁତ କରାଇଥାଏ, ପୁଣି ଅବିଶ୍ୱାସୀ ଜଣଙ୍କୁ ବିଚାର ନିମିତ୍ତ ଦୋଷୀ କରାଇଥାଏ। ଏହି ଭାବବାଦୀ ଜଣଙ୍କ ଯଦି ଜଣେ ପ୍ରକୃତ ଭାବବାଦୀ ଅଟନ୍ତି, ପୁଣି ସେ ଯାହା କିଛି କହନ୍ତି ତାହା ଯଦି ସଫଳ ହୁଏ, ବାଇବଲ କହିଥିଲା 12:6 ଏପରି କହିଥିଲା ଯେ ତାଙ୍କର ଚେତନା ବାକ୍ୟକୁ ଶ୍ରବଣ କର, ଯେହେତୁ ଏହା ଯେ ମନୁଷ୍ୟ ଆଡୁ ନୁହେଁ ତାହା ପ୍ରଘଟିତ ହେଉଅଛି। ଜଣେ ଭାବବାଦୀ ସେ ଜଣେ ମନୁଷ୍ୟ ଅଟନ୍ତି, କିନ୍ତୁ ଅଲୌକିକ ଚିହ୍ନରୁ ପ୍ରେରିତ ହୋଇଥିବା ରବଟି ତାହା ଶାସ୍ତ୍ରୀୟ ରବ ଅଟେ, ଏହା ପ୍ରଘଟିକୃତ ହୋଇଅଛି, ତତ୍ପରେ ଯାଇ ଏହା ଏକ ସତର୍କତାର ବାଣୀ ହୋଇଅଛି। ଭାବବାଦୀଙ୍କ ଦ୍ୱାରା ବାଇବଲ ଲିଖିତ ହେଲା, ଏହାକୁ ମନେ ରଖନ୍ତୁ। ଦ୍ୱିତୀୟ ପିତର 1:21 ମଧ୍ୟ ତାହାର ଆଭାସ ରହିଅଛି। ଏବ୍ରିୟ 1:11 ସୁଦ୍ଧା ଏହାର ଉଦ୍ଦେଶ୍ୟ ମିଳେ ଯେ ଭାବବାଦୀଙ୍କ ଦ୍ୱାରା ବାଇବଲ ଲିଖିତ ହେଲା ବୋଲି। ମୋସାଙ୍କ ପ୍ରତି ଅଗ୍ନିସ୍ତମ୍ଭଟି ତାହା ଏକ ଚିହ୍ନ ଥିଲା, ରବଟି ଆରମ୍ଭ କରିବାକୁ ଯାଉଥିଲେ, ରବଟି ଯେ କଥାବାର୍ତ୍ତା କରିବାକୁ ଯାଉଥିଲେ ସେହି କଥାକୁ ଅଗ୍ନିସ୍ତମ୍ଭ ଦର୍ଶାଇଥିଲେ। ଅଗ୍ନିସ୍ତମ୍ଭ ତାହା ଏକ ଚିହ୍ନ ଥିଲା। ଆପଣମାନେ ହୋଷ୍ଟନରୁ ଆସିଥିବା ବ୍ୟକ୍ତିଗଣ ଏହାକୁ ନିଶ୍ଚିତ ରୂପେ ମନେ ପକାଇବାକୁ ଅଛି, କିଛି ଦିନ ତଳେ ସେଠାରେ ଅଗ୍ନିସ୍ତମ୍ଭ ଦେଖାଦେଇଥିଲେ। ମୋସା ଜଣେ ଭାବବାଦୀ ଥିଲେ, ଇସ୍ରାଏଲ ପ୍ରଜାବର୍ଗଙ୍କ ପାଇଁ ଏକ ଚିହ୍ନ ଥିଲେ, ଅର୍ଥାତ୍ ପ୍ରତିଜ୍ଞାଟି ପ୍ରାୟ ସଫଳ ହେବାକୁ ପ୍ରସ୍ତୁତକାରେ ରହିଛି ସେ କଥାରେ ଏକ ଚିହ୍ନ ଥିଲେ। ମୂଷା ଯେତେବେଳେ ସେଠାକୁ ଆସିଲେ, ପୁଣି ଜଣେ ଭାବବାଦୀଙ୍କର ଚିହ୍ନକୁ ଦେଖାଇଲେ, ସେତେବେଳେ ସେମାନେ ସମୁଚିତ ଭାବେ ବୁଝିଲେ ଯେ ସେମାନେ ଏକତ୍ରିତ କରିବେ। ପରମେଶ୍ୱରଙ୍କ ବଚନ କେତେ ସିଦ୍ଧତାର ସହିତ ନିୟମାନୁବର୍ତ୍ତିତ ଅଟେ, ପ୍ରତ୍ୟେକ ସମୟରେ ସମାନ ଧରଣର ଅଟେ। ଏପରିକି ଗତ ରାତ୍ରିରେ ମୁଁ ଯେପରି କହିଥିଲି ଉରିମ୍ ଥୁମିମ୍ ପୁଣି ଅନ୍ୟାନ୍ୟ ବିଷୟ ଗୁଡ଼ିକ କିପରି ଭାବରେ ପରମେଶ୍ୱର ପ୍ରତି ଜବାବ ଦେବାକୁ ସବୁବେଳେ ଉତ୍ତରଦାୟୀ ହୋଇ ରହିଅଛନ୍ତି। ଆସନ୍ତୁ ଅନ୍ୟ ଜଣେ ଭାବବାଦୀଙ୍କୁ ପୁନଃ ଗ୍ରହଣ କରିବା, କେବଳ ଖେଳବେଳ ନିମନ୍ତେ ଜୁନୁସଙ୍କୁ ଗ୍ରହଣ କରିବା। ମୁଁ ଏଠାରେ ଖଣ୍ଡିଏ କାଗଜ ପରେ ଜୁନୁସ ଏକ ଅଧ୍ୟାୟକୁ ଲେଖି ରଖିଥିଲି, ତାଙ୍କ ଭାବବାଣୀର ଏକମ ଅଧ୍ୟାୟକୁ ଲେଖି ରଖିଥିଲି। ଜୁନୁସ ତିନି ମାସ ପେଟରୁ ବାହାରି ଆସିବାର ଘଟଣାଟି ଏକ ଚିହ୍ନ ସ୍ୱରୂପ ଥିଲା। ବୁଝନ୍ତୁ, ଲୋକଗୁଡାକ ସମସ୍ତେ ମୂର୍ତ୍ତି ପୂଜକ ଥିଲେ, ସେମାନେ ସମୁଦ୍ରର ଦେବତାମାନଙ୍କର ଉପାସନା କରୁଥିଲେ, ପୁଣି ସେମାନଙ୍କ ସାମୁଦ୍ରିକ ଦେବତା ଜଣକ ଏକ ତିନି ମାସ ଥିଲା। ପୁଣି ଅଧିକାଂଶ ବ୍ୟକ୍ତିବିଶେଷ ଜୁନୁସଙ୍କୁ ଦୋଷାରୋପ କରିବାକୁ ଚେଷ୍ଟା କରନ୍ତି। ମୁଁ ଜୁନୁସଙ୍କ ନିମନ୍ତେ ସର୍ବଦା ଗର୍ବ ଅନୁଭବ କରେ। ଜୁନୁସ ପ୍ରଭୁଙ୍କର ସ୍ୱଇଚ୍ଛାର କଦାପି ଦୂରୀଭୂତ ହୋଇ ଦୂରେଇ ଯାଇନଥିଲେ। ଧାର୍ମିକତାର ଗତିପଥ ସଦାପ୍ରଭୁଙ୍କ ଦ୍ୱାରା ସ୍ଥିରୀକୃତ ହୁଏ। ଆମମାନେ କହିବାକୁ ଚାହୁଁ ଯେ ସେ ଜଣେ ଜୁନୁସ ଅଟନ୍ତି, ତଥାପି ଆସନ୍ତୁ ଆମମାନେ ଏହାର ପ୍ରକୃତ ବିଷୟଟିକୁ ଶ୍ରବଣ କରିବା। ଗୋଟିଏ ଥରର ପାଇଁ କ୍ରୋଧ କରି ପରିଚିତ ଥିବା ଏହି ବିଷୟଟି କ'ଣ ଅଟେ? ମୁଁ ଜାଣେ ଯେ ସେ ନିନିଭିକୁ ଯିବାକୁ ଆଦେଶ ପାଇଲେ ତାଙ୍କୁ ସେଠାକୁ ଯିବାକୁ ଥିଲା, ମାତ୍ର ତର୍ତ୍ତିଶକୁ ଯିବା ପାଇଁ ସେ ଜାହାଜକୁ ତାଙ୍କୁ ସେଠାକୁ ନେଇଯିବା ପାଇଁ ବ୍ୟବହାରରେ ଆଣିଲେ, ପୁଣି ସମୁଦ୍ର ପରେ ସେହି ସମସ୍ୟାଟିକୁ ତାଙ୍କ ଉପରକୁ ଆସିବାକୁ ଦେଲେ। ଜୁନୁସ କହିଥିଲେ, ମୋର ହାତ ଦ୍ୱୟକୁ ଓ ପାଦ ଦୁଇଟିକୁ ବାନ୍ଧି ପକାଅ। ସମସ୍ୟାରେ ପକାଇବାର ବ୍ୟକ୍ତି ଜଣଙ୍କ ମୁଁ ହିଁ ଅଟେ, ସେହି ଜଣଙ୍କ ଅଟେ ଯିଏକି ସମସ୍ୟାକୁ ସୃଷ୍ଟି କଲା। ଆଉ ସେମାନେ ତାଙ୍କୁ ସମୁଦ୍ର ଗର୍ଭକୁ ପକାଇଦେଲେ। ପୁଣି ସେତେବେଳେ ଜଳ ପରେ ମାଛଟିଏ ପହଁରୁଥିଲା, ଏକ ବିରାଟ ମାଛ ତାହା ଥିଲା ଯିଏକି ଜୁନୁସଙ୍କୁ ଗିଳି ପକାଇଲା। ବିଜ୍ଞାନ ପାଇଁ ତାହାକୁ ବିଶ୍ୱାସ କରିବାଟା ଯେ କଷ୍ଟକର ବିଷୟ, ଏକଥାକୁ ମୁଁ ଜାଣେ। ବହୁ ବର୍ଷ ବିତି ନାହିଁ, କ୍ୟାଣ୍ଟୁକିର ଲୁଇସଭିଲରେ ପ୍ରାୟ ଦଶ ବର୍ଷ ପୂର୍ବେ ସେମାନେ ଏକ ଚଉଡ଼ା ମୋଟରଯାନ ମଧ୍ୟରେ ଗୋଟିଏ ତିନି ମାସକୁ ସାହିତ୍ୟ ଅବସ୍ଥା ରଖିଥିଲେ। ପୁଣି ସେଠାରେ କେତେକ ଅଳ୍ପ ବୟସ୍କ ଅନୁଶାସନ ବିହୀନ ଯୁବକ ଗୁଡ଼ାକ ଥିଲେ, ଅଧିକ ଚତୁରତାକୁ ହାସଲ କରିଥିଲେ ସୁଦ୍ଧା କିପରି ଯେ ଆୟତ୍ତ କରି ରଖାଯାଇପାରେ ସେ କଥାକୁ ସେମାନେ ଆଦୌ ଜାଣିନଥିଲେ। ସେ ସମ୍ବନ୍ଧରେ ସେମାନଙ୍କର ଜ୍ଞାନ କିଛି ହେଲେ ନଥିଲା। ମିଥ୍ୟା କଥାଟିଏ ପ୍ରବାଦଯୁକ୍ତ କରି ସେ ବାଇବଲକୁ ପ୍ରସ୍ତୁତ କରିବାକୁ ଚେଷ୍ଟା କରୁଥିଲେ। ସେ କହିଥିଲେ, ଆପଣମାନଙ୍କୁ ଜଣା, ଆପଣମାନେ ବାଇବଲର ସେହି ପୁରାତନ ପଦପର୍ବକୁ ଜାଣନ୍ତି, ସେହି ନୀତି ଶିକ୍ଷାକୁ ଜାଣନ୍ତି, ଅର୍ଥାତ୍ ଏକ ତିନି ମାସ ଜୁନୁସଙ୍କୁ ଗିଳି ପକାଇଥିଲା। ସେ କହିଥିଲା, ଦେଖନ୍ତୁ ତାର ଗଳା ମଧ୍ୟ ଦେଇ ଆପଣମାନେ ତା ଭିତରକୁ ପେଣ୍ଡୁଟିଏ ପାର କରିପାରନ୍ତି ନାହିଁ, ଏହା ଏତେ ଛୋଟ ଧରଣର ବିଷୟ ଥିଲା। ତେବେ ଜଣେ ବୟସ୍କ ବ୍ୟକ୍ତି ଆରପାର ମଧ୍ୟକୁ କିପରି ଭାବରେ ଯାଇପାରେ? କହିଥିଲା, ଆପଣମାନେ ଧ୍ୟାନ ଦିଅନ୍ତୁ, ଏହା କେବଳ ଏକ ପୁରାତନ ନୀତି ଶିକ୍ଷା ଅଟେ, ଯେପରି ସେଗୁଡ଼ାକ ସହିତ ବାଇବଲ ଭରପୁର ଅଟେ। ମୋହର ବିଚାର ଅନୁସାରେ ତାହା ତ ଅଧିକ କିଛି ପରିହାସ ବିଷୟ ଥିଲା। ମୁଁ କହିଥିଲି, ମହାଶୟ, ସେହି କ୍ଷେତ୍ରରେ ମୁଁ କିଛିଟା କଥାକୁ କହିବା ପାଇଁ ଚାହିଁବି। କହିଥିଲେ, ଆପଣଙ୍କୁ କ'ଣ କହିବାକୁ ଥିଲା? ମୁଁ କହିଥିଲି, ଆପଣ ବୁଝନ୍ତୁ, ଆପଣ ବାଇବଲକୁ ସଠିକ ରୂପେ ପାଠ କରିନାହାନ୍ତି। ମୁଁ କହିଥିଲି, ବାଇବଲ କହିଥିଲା ଏହି ମାସଟି ଏକ ବିଶେଷ ଧରଣର ତିନି ମାସ ଥିଲା। ପରମେଶ୍ୱର ଏକ ବିଶାଳ ତିନି ମାସକୁ ସୃଷ୍ଟି କଲେ, ଏହା ବିଶେଷ ରୂପେ ନିର୍ମିତ ହୋଇଥିବା ଏକ ଦୀର୍ଘକାଳ ତିନି ମାସ ଥିଲା। ତାଙ୍କୁ ଗିଳି ପକାଇବା ନିମନ୍ତେ ସୃଷ୍ଟ ହେଲା, ଏହା ତାଙ୍କୁ କରିବାକୁ ଦିଆଗଲା। ତାହା ଏକ ସାଧାରଣ ଧରଣର ତିନି ମାସ ନଥିଲା। ପରମେଶ୍ୱର ଏକ ଅସମ୍ଭବ ଧରଣର କର୍ମକୁ କରିବାକୁ ଯାଉଥିଲେ, ତେଣୁ ସେ ଏକ ଅସମ୍ଭବ ଧରଣର ତିନି ମାସକୁ ନିର୍ମାଣ କଲେ, ବୁଝିଲେ? ତତ୍ପରେ ସେ ଏହା ଉପରେ କିଛି କଥାକୁ କହିଲେ ନାହିଁ। ସୁତରାଂ ଏହା ଥିଲା, ପରମେଶ୍ୱର ଏକ ବିଶେଷ ଧର ମାସକୁ ହାସଲ କଲେ। ଯେପରିକି ଏକ ଛୋଟ ଝିଅଟିଏ ଏକଦା ଆରାଧନାଳୟରୁ ଫେରୁଥିଲା, ତାର ଛୋଟ ଛୋଟ କେଶଗୁଚ୍ଛ ପଛ ପାଖକୁ ଅସଜଡ଼ା ହୋଇ ପଡ଼ିଥିଲା, ପୁଣି ସିଲ୍କ ପରି ଚିକ୍କଣ ଥିଲା, ତାର ମୁଖମଣ୍ଡଳ ପିଆଜ ପରି ଗୋଲାପୀ ରଙ୍ଗର ଥିଲା, ଏ ଖଣ୍ଡିଏ ବାଇବଲ ହସ୍ତରେ ଧରି ଚାଲି ଚାଲି ଯାଉଥିଲା। ଏହି ବୃଦ୍ଧ ବ୍ୟକ୍ତି ଜଣକ ଦର୍ଜି ନାମରେ ପରିଚିତ ଥିଲେ, ଉଟିକାରେ ବାସ କରୁଥିଲେ। ସେ ଜଣେ ନାସ୍ତିକ କିସମର ବ୍ୟକ୍ତି ଥିଲେ, ଜଣେ ବୃଦ୍ଧ ସୈନିକ ଥିଲେ, ପୁଣି ଈଶ୍ୱରଙ୍କ ପ୍ରତି ଆଦୌ ବିଶ୍ୱାସ ତାଙ୍କର ନଥିଲା। ପୁଣି ସେ ପଚାରିଥିଲା, ଯୁବତୀ କନ୍ୟା, ତୁମେ କେଉଁଠାକୁ ଯାଉଅଛ? ଝିଅଟି କହିଥିଲା, ମହାଶୟ, ମୁଁ ଘରକୁ ଫେରୁଅଛି। ପଚାରିଥିଲେ, ତୁମ୍ଭେ ହାତରେ ଧରିଥିବା ସେହି ବସ୍ତୁଟି କ'ଣ ଅଟେ? କହିଥିଲା, ସେ ଏହା ଏକ ବାଇବଲ ଧର୍ମଶାସ୍ତ୍ର ଅଟେ। ପଚାରିଥିଲା, ତାକୁ ତୁମେ ଆଦୌ ବିଶ୍ୱାସ କର ନାହିଁ, ତୁମେ ସେପରି କର ନା। ପୁଣି ସେ କହିଲେ, ଯେଉଁଠି କହିଥିଲା ମହାଶୟ, ହଁ ମୁଁ ତାକୁ ବିଶ୍ୱାସ କରେ। ଆଉ ପଚାରିଥିଲେ, କହିଲେ ଲିଖିତ ଥିବା ତିନି ମାସର କାହାଣୀ, ଯିଏକି ଜୁନୁସଙ୍କୁ ବିଳି ପକାଇଥିଲା ତାହାକୁ ତୁମେ ବିଶ୍ୱାସ କରିଥାଉ କି? କହିଥିଲା ସେପରି କାହିଁକି? ମୁଁ ଏହାର ପ୍ରତିଟି ଶବ୍ଦକୁ ବିଶ୍ୱାସ କରେ। ସେ ପଚାରିଥିଲେ, ଯାହାକୁ ତୁମେ ବିଶ୍ୱାସ କହି ବର୍ଜିତ କରାଇଥାଅ ତା ଭିନ୍ନ ଅନ୍ୟ କେଉଁ ଉପାୟରେ ତୁମେ ଏହା କି ସତ୍ୟ କଥା ବୋଲି କିପରି ଭାବେ ପ୍ରମାଣିତ କରିବାକୁ ଯାଉଅଛ? ସେପରି ହିଁ ଝିଅଟି କହିଥିଲା, ମୁଁ ଯେତେବେଳେ ସ୍ୱର୍ଗରେ ପହଞ୍ଚିବି ସେତେବେଳେ ମୁଁ ଜୁନୁସଙ୍କୁ ପଚାରିବି। ବୁଝନ୍ତି ତ, ସେ କହିଥିଲେ ଯଦି ସେ ସେଠାରେ ନଥାନ୍ତି ତେବେ କଣ ହବ? ଝିଅଟି କହିଥିଲା, ତେବେ ତ ଆପଣଙ୍କୁ ଅବଶ୍ୟ ତାଙ୍କୁ ପଚାରିବାକୁ ହିଁ ପଡିବ। ତେଣୁ ମୁଁ ଏପରି ବିବେଚନା କଲି ଯେ ବାହାରି ଚାଲିଯିବା ପାଇଁ ତାହା ହିଁ ପ୍ରକୃତ ସହଜ ସାଧ୍ୟ ପନ୍ଥାଟି ଥିଲା। ତେଣୁ ମୁଁ ବିଚାର କରେ ଯେ ତାହା ହିଁ ପ୍ରକୃତରେ ଉଚିତ ପ୍ରକାରର ନିର୍ଣ୍ଣୟ ଅଟେ। ବାଇବଲ ଯଦି କହିଥିଲା ଯେ ଜୁନୁସଙ୍କୁ ତିନି ମାସ ବିଳି ପକାଇଥିଲା ବୋଲି, ମୁଁ ଏହାକୁ ଅବଶ୍ୟ ବିଶ୍ୱାସ କରିବି। ସେ ଏହାକୁ ନିର୍ମାଣ କରି ପ୍ରସ୍ତୁତ କରି ସୃଷ୍ଟି କରିଥିଲେ। ପରମେଶ୍ୱର ଯାହା କିଛି ବିଶ୍ୱାସ ସମ୍ବନ୍ଧରେ କହିଛନ୍ତି, ପରମେଶ୍ୱର ତାକୁ କାର୍ଯ୍ୟରେ ପରିଣତ କରି ଦେଖାଇବାକୁ ସକ୍ଷମ ହୋଇଛନ୍ତି। ପୁଣି ସେ ନିଜର ବଚନକୁ ସର୍ବଦା ରକ୍ଷା କରିଛନ୍ତି। ସୁତରାଂ ଜୁନୁସଙ୍କ ପରେ ଆମେ ତାଙ୍କ ପରେ ପରିହାସ କଥାକୁ ପ୍ରସ୍ତୁତ କରିଥାଉ। ମାଛଟିଏ ତା ଯେତେବେଳେ ପହଁରୁଥାଏ ସେତେବେଳେ ଦୃଶ୍ୟକୁ ଆପଣମାନେ କଦାପି ଧ୍ୟାନ ଦେଇଥିଲେ କି? ଏହା ଆପଣଙ୍କର ଖାଦ୍ୟର ଅନ୍ୱେଷଣ କରୁଥାଏ, ଆଉ ତତ୍ପରେ ଏହା ଯେତେବେଳେ ଭୋଜନ କରେ ଏହା ତୁରନ୍ତ ଜଳର ନିମ୍ନ ଭାଗରେ ଚାଲିଯାଏ। ପୁଣି ଏହାର ଛୋଟ ଛୋଟ ପକ୍ଷ ଗୁଡାକୁ ସେହି ନିମ୍ନ ଭାବରେ ବିଶ୍ରାମ ଦେଇଥାଏ। ଆପଣମାନଙ୍କର ସୁନେଲି ରଙ୍ଗର ମାଛ ଗୁଡାକୁ ଖୁଆନ୍ତୁ, ପୁଣି କଣ ଘଟିଲା ସେ କଥାକୁ ଲକ୍ଷ୍ୟ କରନ୍ତୁ। ସେମାନେ ନିଜର ଛୋଟ ପେଟକୁ ଭରି ପକାନ୍ତି, ତତ୍ପରେ ସେମାନେ ତଳକୁ ଚାଲିଯାଆନ୍ତି, ପୁଣି ନିଜର ଡେଣା ଗୁଡ଼ିକୁ ଠିକ୍ ତଳ ପାଖରେ ବିସ୍ତାରିତ ରଖନ୍ତି, ପୁଣି ସେଠାରେ ପଡ଼ି ରହନ୍ତି, ପୁଣି ଏହାକୁ ବିଶ୍ରାମ ଦିଅନ୍ତି, ତାହା ସହସାଧ୍ୟ କରନ୍ତି। ଆଚ୍ଛା, ତେବେ ନିର୍ମିତ ହୋଇଥିବା ଏହି ବିରାଟ ମାଛଟି ପାଖକୁ ଆସିଥିଲା, ପୁଣି ଏହି ଭାବବାଦୀ ଜଣଙ୍କୁ ଗିଳି ପକାଇଲା, ତତ୍ପରେ ତା ସମୁଦ୍ର ତଳ ପାଖକୁ ଚାଲିଗଲା। ଏପରି ହୋଇପାରେ ଏଠାରେ ଗଭୀରତା ପ୍ରାୟତଃ 40 ଫାଣ୍ଟମ୍ ଅର୍ଥାତ 240 ଫୁଟ ହୋଇଥାଇ ପାରେ। ତାହା ସେତିକିଟା ଦୂରତ୍ୱର ଗଭୀରକୁ ଚାଲିଗଲା, ପୁଣି ସେଠାକୁ ଯାଇ ଶୋଇପଡ଼ିଲା, ପୁଣି ଏହାକୁ ସହଜ ସାଧ୍ୟ କରି ପକାଇଲା। ପୁଣି ଜୁନୁସଙ୍କ ବିଷୟରେ ଆମେ ସବୁବେଳେ ବିଚାର ବିମର୍ଶ କରୁଅଛୁ, ଆଉ ପ୍ରତ୍ୟେକ ଜଣ କହନ୍ତି, ମୁଁ ତ ବର୍ତ୍ତମାନ ପ୍ରାର୍ଥନାରେ ସ୍ମରଣିତ ହୋଇଥିଲି କିନ୍ତୁ ମୋର ହାତଟି ତଥାପି ଠିକ୍ ହୋଇନାହିଁ। ମୋ ପାଇଁ ପ୍ରାର୍ଥନା କରାଯାଉଥିଲା ତଥାପି ମୁଁ ଆଦୌ କିଛି ଉପଶମ ହାସଲ କରିନାହିଁ। ଜୁନୁସଙ୍କ ପରି ଆପଣମାନେ କଦାପି ସେତିକିଟା ଆର୍ତ୍ତନାଦ କରି ପ୍ରାର୍ଥନା କରନ୍ତି ନାହିଁ କି? କେଉଁ ପ୍ରକାରର ଲକ୍ଷଣ ଗୁଡ଼ିକୁ ସେ ହାସଲ କରିଥିଲେ ସେଗୁଡ଼ିକର ଆରମ୍ଭ ଏତେବେଳେ ଲକ୍ଷ୍ୟ କରନ୍ତୁ। ପୁଣି ସର୍ବପ୍ରଥମ କ୍ଷେତ୍ରରେ ସେ ଝଡ଼ ବତାସ ପୂର୍ଣ୍ଣ ଏକ ସମୁଦ୍ର ବକ୍ଷରେ ଥିଲେ, ଆଉ ଯେଉଁ କାର୍ଯ୍ୟଟିକୁ କରିବା ପାଇଁ ପରମେଶ୍ୱର ତାଙ୍କୁ ପ୍ରେରଣ କରିଥିଲେ ତହିଁରୁ ସେ ଦୂରେଇ ଯାଇଥିଲେ। ତାଙ୍କର ହସ୍ତଦ୍ୱୟ ଆଉ ପାଦଦ୍ୱୟକୁ ବନ୍ଧାଗଲା। ସେ ଝଡ଼ର ଉତ୍ତରପୂର୍ଣ୍ଣ ଲହଡ଼ିରେ ପୁଣି ଗର୍ଜିଲା ସମୁଦ୍ର ବକ୍ଷକୁ ଫିଙ୍ଗା ଗଲେ, ତତ୍ପରେ ଏକ ତିନି ମାଛ ତାଙ୍କୁ ଗିଳି ପକାଇଲା, ପୁଣି ତାହା ସମୁଦ୍ରର ଅତି ଗଭୀର ସ୍ଥାନକୁ ଓହ୍ଲାଇଗଲା। ଆଉ ବାନ୍ତିରେ ଭରପୁର ସେହି ତିନି ମାସ ପେଟରେ ସେ ଶୋଇ ରହିଲେ। ସମୁଦ୍ରର ଶୈବାଳ ଗୁଡ଼ିକ ତାଙ୍କର ଚାରିପାଖରେ ବେଷ୍ଟିତ ରହିଲା। ପୁଣି ସେ ଯଦି ଗୋଟିଏ ପାଖକୁ ଚାହିଁ ଦେଖୁଥିଲେ ତାହା କେବଳ ତିନି ମାସ ପେଟ ହିଁ ଥିଲା, ସେ ଅନ୍ୟ ଜାଗାକୁ ଚାହିଁ ଦେଖିଲେ ତାହା ମଧ୍ୟ ତିନି ମାସ ପେଟ ଥିଲା। ସେ ଯେକୌଣସି ଆଡ଼କୁ ଦୃଷ୍ଟି ପକାଇଲେ ଓ ଦେଖିଲେ ତାହା କେବଳ ତିନି ମାସର ପେଟ ହିଁ ଥିଲା। ଆପଣମାନେ ଲକ୍ଷଣ ଗୁଡ଼ିକର ଅବସ୍ଥା ବିଷୟରେ ଆଲୋଚନା କରନ୍ତି, ସେ ଏହାକୁ ସମ୍ଭବତଃ ହାସଲ କରିସାରିଥିଲେ। ତଥାପି ସେ ଯେ କଣ କହିଥିଲେ ସେ କଥାକୁ ଆପଣମାନେ ଜାଣନ୍ତି କି? ସେ କହିଥିଲେ, ସେମାନେ ମିଥ୍ୟା ପ୍ରବାଦ ଗୁଡ଼ିକରେ ଆଶ୍ରିତ ହୋଇ ରହିଛନ୍ତି, ମୁଁ ସେମାନଙ୍କ ଆଡ଼କୁ ଆଉ କଦାପି ଧ୍ୟାନ ଦେବି ନାହିଁ, ତଥାପି ମୁଁ ପୁନର୍ବାର ତୁମର ପବିତ୍ର ନିବାସ ସ୍ଥାନକୁ ଦୃଷ୍ଟିପାତ କରିବି। ଜଗତର ପୃଷ୍ଠରେ ଜଣେ ସ୍ୱାଭାବିକ ବ୍ୟକ୍ତି ସଲମନଙ୍କ ନିମନ୍ତେ, ଯିଏକି ଭବନକୁ ନିର୍ମାଣ କରି ଉତ୍ସର୍ଗୀକୃତ କରୁଥିବା ଅବସରରେ ପ୍ରାର୍ଥନା କରି କହିଥିଲେ, ସେ କହିଥିଲେ, ହେ ପ୍ରଭୁ, ଆପଣଙ୍କ ପ୍ରଜାମଣ୍ଡଳୀ ଯେକୌଣସି ସ୍ଥାନରେ ଥିବା ସମୟରେ ଯଦି ସମସ୍ୟାରେ ପଡ଼ନ୍ତି, ପୁଣି ଏହି ପବିତ୍ର ଭବନଟିର ଆଡ଼କୁ ଚକ୍ଷୁ ଉଠାଇ ପ୍ରାର୍ଥନା କରନ୍ତି, ତେବେ ସ୍ୱର୍ଗରୁ ଥାଇ ସେମାନଙ୍କ ପ୍ରାର୍ଥନା ପ୍ରତି କର୍ଣ୍ଣପାତ କରନ୍ତୁ। ପୁଣି ସଲୋମନ ଯେଉଁ ପ୍ରାର୍ଥନାକୁ କରିଥିଲେ ଜୁରୁସଙ୍କ ବିଶ୍ୱାସ ତହିଁରେ ପ୍ରଗାଢ଼ ରୂପେ ଥିଲା ଆଉ ତିନି ମାସର ପେଟରୁ ପରମେଶ୍ୱର ତାଙ୍କୁ ମୁକ୍ତ କଲେ ତିନି ଦିନ ପୁଣି ତିନି ରାତ୍ରି ପରେ ତାଙ୍କୁ ତହିଁରୁ ରକ୍ଷା କଲେ ସେ ଅମ୍ଳଜାନରେ ଭରା ଏକ ଟାଙ୍କିକୁ ସେଠାରେ ବ୍ୟବସ୍ଥିତ କରି ପାରିଥାନ୍ତେ ପରମେଶ୍ୱର ଯେ କ'ଣ କଲେ ସେ କଥାକୁ ମୁଁ ଜାଣେ ନାହିଁ କିନ୍ତୁ ତିନି ଦିନ ଆଉ ତିନି ରାତ୍ରି ପର୍ଯ୍ୟନ୍ତ ସେଠାରେ ସେ ତାଙ୍କୁ ଜୀବିତାବସ୍ଥାରେ ରଖିଲେ ବାକ୍ୟ ଅନୁସାରେ ତାହା କଲେ ପୁଣି ବାକ୍ୟ ସତ୍ୟ ସିଦ୍ଧ ବଚନ ଅଟେ ଆଚ୍ଛା ତେବେ ସେପରି ଧରଣର ସକଳ ପରିସ୍ଥିତିର ଅଧୀନରେ ଜୁରୁସଙ୍କ ରହିଥିଲେ ପୁଣି ମନୁଷ୍ୟ ଦ୍ୱାରା ଯାହାକୁ ପ୍ରସ୍ତୁତ କରାଯାଇଥିଲା ସେହି ନିୟମର ଅଧୀନରେ ଥାଇ ସେ ଯଦି ଧର୍ମଧାମ ଆଡ଼କୁ ପୁନର୍ବାର ଚାହିଁ ପାରିଥିଲେ ତେବେ ମୁଁ ଆଉ ଆପଣମାନେ କେତେ ଅଧିକ ରୂପେ ତାହାଙ୍କୁ ନିଶ୍ଚିତ ରୂପେ ଆଜି ରାତ୍ରିକାଳରେ କରିବା ଉଚିତ ସେହି ଧର୍ମଧାମ ଆଡ଼କୁ ଦୃଷ୍ଟିପାତ କରିବା ଯେଉଁ ସ୍ଥାନରେ ଯୀଶୁଖ୍ରୀଷ୍ଟ ପରମ ପ୍ରଧାନଙ୍କ ଦକ୍ଷିଣ ହସ୍ତ ପାର୍ଶ୍ୱରେ ଦଣ୍ଡାୟମାନ ଥାନ୍ତି ଆପଣଙ୍କ ନିଜସ୍ୱ ରକ୍ତ ସହିତ ଥାଇ ଆମମାନଙ୍କର ପାପ ସ୍ୱୀକୃତିର ନିମନ୍ତେ ମଧ୍ୟସ୍ଥ କାର୍ଯ୍ୟକୁ କରୁଅଛନ୍ତି ଆମମାନଙ୍କର ଛୋଟ କାଟ ଲକ୍ଷ୍ୟ ଗୁଡ଼ିକରେ ତାଙ୍କୁ ଆମେ ସେପରି କରୁଥିବାର ଦେଖୁଅଛୁ
ଜୁନୁସଙ୍କୁ କଦାପି ଦୋଷାରୋପ କରନ୍ତୁ ନାହିଁ ତତ୍ପରେ ତାଙ୍କଠାରେ ଯେ କେଉଁ ପ୍ରକାର ତ୍ରୁଟି ଦୁର୍ବଳତା ଥିଲା ସେଗୁଡ଼ିକୁ ମଧ୍ୟ ଆଦୌ ଧ୍ୟାନ ଦିଅନ୍ତୁ ନାହିଁ ପ୍ରତିଜ୍ଞାଟିର ପ୍ରତି ଦୃଷ୍ଟିପାତ କରନ୍ତୁ ପରମେଶ୍ୱର ସେ ପ୍ରକାର କହିଥିଲେ ଆପଣମାନେ ଅବ୍ରାହମଙ୍କର ଯଦି ସନ୍ତାନ ହୋଇଥାନ୍ତି ତେବେ ପରମେଶ୍ୱର ସେ ପ୍ରକାର କହିଥିଲେ ବୋଲି ଆପଣମାନେ କହିବେ ସେ ପ୍ରତିଜ୍ଞାଟି କରିଥିଲେ ପୁଣି ତାହା ଏହାକୁ ସମାଧାନ କରେ ଧ୍ୟାନ ଦିଅନ୍ତୁ ବାହାରେ ସମସ୍ତ ବ୍ୟକ୍ତିଗଣ ମାଛ ଧରୁଥିଲେ ଆଉ ସେମାନଙ୍କ ଜାଲ ଗୁଡ଼ିକୁ ପୁଣି ମାଛ ଧରା ଉପକରଣ ଗୁଡ଼ିକୁ ଟାଣି ବାହାରକୁ କାଢୁଥିଲେ କିଛି ସମୟ ଉତ୍ତରେ ସମୁଦ୍ର ଦେବତା ଏକ ତ୍ରି ମାଛ ଉପରକୁ ଉଠି ଆସିଲା କୂଳ ଆଡ଼କୁ ଖୁବ୍ ଶୀଘ୍ରତାର ସହିତ ପହଁରି ଆଗକୁ ବଢି ଆସୁଥିଲା ପ୍ରତ୍ୟେକ ବ୍ୟକ୍ତି ଆପଣ ଆଣ୍ଠୁପାତ କରି ତାର ସମ୍ମୁଖରେ ପଡିଗଲେ ବିଷୟଗୁଡ଼ାକୁ ଯେ କିପରି ଭାବରେ କରିବାକୁ ହୁଏ ସେ କଥାକୁ ପରମେଶ୍ୱର ଜାଣନ୍ତି ଆଉ ତାହା ଠିକ କୂଳକୁ ଚାଲି ଆସିଲା ପୁଣି ତାହାର ଜିଭଟିକୁ ବାହାରକୁ କାଢିଲା ଆଉ ତାହା ଯେତେବେଳେ ସେପରି କଲା ସେଠାରେ ଭାବପତି ଜଣକ ତିନି ମାସର ମୁଖ ମଧ୍ୟରୁ ସିଧାସଳଖ ବାହାରି ଚାଲି ଆସିଲେ ଭାବପତି ଜଣକ ଥିଲେ ଦେବତାଟି ଭାବପତିଙ୍କୁ ସିଧାସଳଖ ବାନ୍ତି କରି ବାହାରକୁ କାଢି ପକାଇଲା ସେମାନେ ଯେ ମନ ପରିବର୍ତ୍ତନ କଲେ ସେଥିପାଇଁ ବିସ୍ମିତ ହେବାର କିଛି ନାହିଁ ଲକ୍ଷ୍ୟ କରନ୍ତି ତ ତାହା ଏକ ଚିହ୍ନ ଥିଲା ଜୁନସ ତିନି ମାସ ଦ୍ୱାରା ମୁକ୍ତ କରାଯାଇଥିବାର ଘଟଣାଟି ତାହା ଏକ ଚିହ୍ନ ଥିଲା ସେ କ'ଣ କଲେ ତାହା ତ ପରମେଶ୍ୱରଙ୍କ ଆଡୁ ଏକ ଚିହ୍ନ ଥିଲା ରବଟି କ'ଣ କହିଲେ ମନ ପରିବର୍ତ୍ତନ କର ଅନ୍ୟଥା ଚାଳିଶ ଦିନ ମଧ୍ୟରେ ନାଶ ହେବ ପରମେଶ୍ୱରଙ୍କ ଚିହ୍ନ ପରମେଶ୍ୱରଙ୍କ ରବ ସର୍ବଦା ପରମେଶ୍ୱର ଚିହ୍ନଟି ଯେତେବେଳେ ପ୍ରେରଣ କରନ୍ତି ସେହି ଚିହ୍ନଟି ପଛରେ ସେ ନିଜ ରବକୁ ପ୍ରେରଣ କରନ୍ତି ଧ୍ୟାନ ଦିଅନ୍ତୁ ମନ ପରିବର୍ତ୍ତନ କରି ଅନୁତାପ କର ଅନ୍ୟଥା ଚାଳିଶ ଦିନ ମଧ୍ୟରେ ଏହି ସମ୍ପୂର୍ଣ୍ଣ ନଗରଟି ବିନଷ୍ଟ ହୋଇଯିବ ଚାଳିଶ ବର୍ଷ ଧରି ମାଓବାଦୀ ବିହୀନ ଅବସ୍ଥାରେ ରହିଲା ଉତ୍ତାରେ ମାଓବାଦୀ ଜୋହନ ପୃଥିବୀ ପୃଷ୍ଠକୁ ଆଗମନ କରିଥିଲେ ଚାଳିଶ ବର୍ଷ ଉତ୍ତାରେ ତାଙ୍କ ପରି ଏକ ଚିହ୍ନ ପ୍ରଘଟ ହେଉଛନ୍ତି ସେହି ଅଳ୍ପ ଅବଧିର ବିରାମର ସମୟ ତାହା ଥିଲା ଆପଣମାନେ ଯଦି ଆତ୍ମିକମନା ଅଟନ୍ତି ଏବଂ ଯାହା କହୁଅଛି ତାହାକୁ ଆପଣମାନେ ଧରିପାରିବେ ମୋହର ପରମେଶ୍ୱର ଆପଣମାନଙ୍କ ବିଚାର ବୁଦ୍ଧିକୁ ଯେପରି ଖୋଲିଦେଇ ପାରନ୍ତି ଏହା କେତେ ସମୟ ଧରି ହୋଇ ଆସିଅଛି ଚାରିଶହ ବର୍ଷ ଧରି ଇସ୍ରାଏଲ ଭବିଷ୍ୟତ ବକ୍ତା ବିହୀନ ଅବସ୍ଥାରେ ଥିଲା ମଣ୍ଡଳୀ ଗୁଡ଼ିକ ଅସଜଣା ଅବସ୍ଥାରେ ରହିଥିଲେ ଆଉ ତତ୍ପରେ ଏଠାକୁ ଜୋହନ ଦୃଶ୍ୟପଟକୁ ଓହ୍ଲାଇ ଆସିଲେ ଜୋହନ ଜଣେ ଭାବବାଦୀ ଥିଲେ ମସିହ ଯେ ତାଙ୍କ ଉତ୍ତରେ ଆଳପ କରିବାକୁ ଯାଉଥିଲେ ତାହାର ଏକ ଚିହ୍ନ ଥିଲେ ଧ୍ୟାନ ଦିଅନ୍ତୁ ଯେହେତୁ ମଲାଖି ତିନି ପର କହିଥିଲା ଆମ୍ଭର ସମ୍ମୁଖରେ ଆମ୍ଭେ ଆପଣା ଦୂତଙ୍କୁ ପ୍ରେରଣ କରିବୁ ପଥକୁ ପ୍ରସ୍ତୁତ କରିବାକୁ ଆପଣା ପ୍ରଜାମାନଙ୍କୁ ପ୍ରସ୍ତୁତ କରିବା ନିମନ୍ତେ ସେପରି କରିବୁ ଜୋହନଙ୍କ ପ୍ରତି ଧ୍ୟାନ ଦିଅନ୍ତୁ ତାଙ୍କଠାରେ ସ୍ୱାର୍ଥପରତାର କୌଣସି ଲକ୍ଷଣ ନଥିଲା ସେ କଦାପି ଗୌରବ ଗ୍ରହଣ କରିନଥିଲେ ଆପଣ ଖ୍ୟାତିକୁ ଲୋଡ଼ି ନଥିଲେ ସେମାନେ ତାଙ୍କୁ ମସିହ ବୋଲି କହି ପରିଚିତ କରାଇବାକୁ ଚେଷ୍ଟା କଲେ ମାତ୍ର ସେ କହିଲେ ତାଙ୍କ ପାଦୁକାର ବନ୍ଧନ ଖୋଲିବାକୁ ମୁଁ ଯୋଗ୍ୟ ନୁହେଁ ମାତ୍ର ଯଥାଶୀଘ୍ର ଯୀଶୁ ଯେତେବେଳେ ଉପସ୍ଥିତ ହେଲେ ସେ ଏକ ଚିହ୍ନକୁ ହାସଲ କଲେ ଏକ ଅଗ୍ନିସ୍ତମ୍ଭକୁ ଲାଭ କଲେ ତାଙ୍କ ଉପରେ ଏକ ଆଲୋକ କପତ ପରି ଓହ୍ଲାଇ ଆସିଲେ ଏକ ରବ କହୁଥିଲେ ଏ ଆମର ପ୍ରିୟ ପୁତ୍ର ଏହାଙ୍କଠାରେ ଆମର ପରମ ସନ୍ତୋଷ ଲକ୍ଷ୍ୟ କରନ୍ତୁ ପୁଣି ଜୋହନ ଯଥାଶୀଘ୍ର କହିଲେ ତାଙ୍କୁ ଅବଶ୍ୟ ବଢିବାକୁ ଅଛି ପୁଣି ମୋତେ ଉଣା ହେବାକୁ ଅଛି ସେ ମଣ୍ଡଳୀକୁ ଖ୍ରୀଷ୍ଟଙ୍କଠାରେ ଉପସ୍ଥାପନ କଲେ ଆମେନ୍। ଆମ୍ଭେମାନେ କଥିତ ହୋଇଅଛୁ ଯେ ଯୁଗାନ୍ତର ଦିନମାନଙ୍କରେ ତାହା ପୁନରାୟ ଦୋହରାଯିବ। ଏକ ପ୍ରକାରର ସମାଚାର ସେତେବେଳେ ପ୍ରେରିତ ହେବାକୁ ଯାଉଥିବ ଯାହାକି ଲୋକମାନଙ୍କ ନିକଟରେ ମସିହଙ୍କୁ ପରିଚିତ କରାଇବ। ପୁଣି ଏହା ଏପରି ପରିଚୟଭୁକ୍ତ ହେବ ଯେ ସେମାନେ ସେହି ସମୟରେ ଯେ ପ୍ରକାରେ ଆଚାର ବ୍ୟବହାର ଦେଖାଇଥିଲେ ସେପରି ଧରଣର ହୋଇ ସେମାନେ ମୁଖସାକ୍ଷୀ ହୋଇ ପରିଚିତ ହେବେ। ସେ ଏହାକୁ ପ୍ରତିଜ୍ଞା କରିଥିଲେ। ମାଥିଓଙ୍କର ପରବର୍ତ୍ତୀ ଅଧ୍ୟାୟ ମଲାଖି ଏହା ବିଷୟରେ ଆମମାନଙ୍କୁ କୁହନ୍ତି। ଧ୍ୟାନ ଦିଅନ୍ତୁ, ସେମାନେ ଏହାରି ସମ୍ବନ୍ଧରେ ପଚାରିଥିଲେ। ଜୋହନଙ୍କ ସ୍ୱଭାବ ତାଙ୍କୁ ଏଲିଅଙ୍କ ଆତ୍ମାରେ ଆବିଷ୍ଟ ଥିବାର କଥାକୁ ପରିଚିତ କରାଇଥିଲା। ବର୍ତ୍ତମାନ ଦୁଇଟି ଯାକ ଭାବଜୀଙ୍କୁ ଲକ୍ଷ୍ୟ କରନ୍ତୁ। ପୁଣି ଏଲିଅ ଏପରି ଜଣେ ବ୍ୟକ୍ତି ଥିଲେ ଯିଏକି ଇସ୍ରାଏଲ ମଧ୍ୟରେ ବିଶୃଙ୍ଖଳା ସମୟରେ ଉଦିତ ହେଲେ। ଆହବ ରାଜା ଥିଲେ, ପୁଣି ସମସ୍ତ ନାରୀ ସମାଜ ଇସାବେଲ ପଛରେ ଥାଇ ପରିହାସ କଲେ। ପୁଣି ଏପରି ହୋଇପାରେ ଯେ କେଶ ଗୁଡ଼ିକୁ ଛୋଟ ଛୋଟ କରି କାଟି ପକାଇଥିବା ପୁଣି ବିଭିନ୍ନ ଧରଣର ଅଶୋଭନୀୟ ଆଚରଣରେ ସେମାନେ ମଣ୍ଡିତ ଥିଲେ, ଯେପରିକି ଆମେମାନେ ଏତେବେଳେ ହାସଲ କରିଥିଲୁ। ପୁଣି ସମସ୍ତେ ଇସାବେଲର ଅନୁଗାମୀ ହୋଇଥିଲେ, ଆଉ ପାଳକଗଣ ବିଚାର କରିଥିଲେ ତାହା କେବଳ ଉତ୍ତମ ଧରଣର ବିଷୟ ଥିଲା। ସେମାନଙ୍କୁ ଏକଲା ରହିବାକୁ ଦିଆଯାଉ, ସେମାନଙ୍କୁ ଏହା କରିବାକୁ ଛାଡି ଦିଆଯାଉ। ପୁଣି ସେହି ସମୟରେ ପରମେଶ୍ୱର ଜଣେ ବ୍ୟକ୍ତିଙ୍କୁ ପ୍ରାନ୍ତରର ଅଞ୍ଚଳରୁ ଉଦିତ କଲେ। ତାଙ୍କର ନାମ ଏଲିଅ ଥିଲା। ସେ ଯେ କେଉଁ ସ୍ଥାନରୁ ଆସିଲେ ତାହାକୁ ଆମମାନେ କେହି ହେଲେ ଜାଣୁନା। ତାଙ୍କୁ ପରିଚିତ କରାଇବା ପାଇଁ ତାଙ୍କ ପାଖରେ କୌଣସି ବିଦ୍ୟାର ସୁପାରିଶ ପତ୍ର ଅବା ପରିଚୟ ପତ୍ର ନଥିଲା, ତଥାପି ସେ ଉଦିତ ହେଲେ। ଆଉ ସେହି ସବୁ ଆଚରଣ ବିଷୟକୁ ସେ ଦୋଷାରୋପ କରିଥିଲେ। ସେ ତ ସମସ୍ତ ପ୍ରକାର କାର୍ଯ୍ୟକଳାପକୁ ଅତି କଠୋର ଭାବେ ଦୋଷାବହ କଲେ। ଯଦି ସେ ଦୃଶ୍ୟପଟକୁ ଆଜି ଅବତୀର୍ଣ୍ଣ ହେବେ, ତେବେ ସେ ମଧ୍ୟ ଆମର ସକଳ କାର୍ଯ୍ୟକଳାପକୁ ଦୋଷୀ କରିବେ। ସେ ପ୍ରତ୍ୟେକ ଇସାବେଲକୁ ଦୋଷାରୋପ କଲେ। ପରିଶେଷରେ ଏହା ତାର କୁକର୍ମ ଥିଲା ଯାହାକି ଭାବାଦୀଙ୍କୁ ପୂରାପୁରି ଭାବେ ଭାଙ୍ଗି ଦୁର୍ବଳ କରି ପକାଇଲା। ଜୋହନଙ୍କ ପରି ସେ ଅରଣ୍ୟ ଅଞ୍ଚଳକୁ ପଳାଇଗଲେ। ପୁଣି ଇସାବେଲ ଯେତେବେଳେ ତାଙ୍କୁ ବଧ କରିବାକୁ ଯାଉଥିଲେ, ସେତେବେଳେ ସେ ଏକ ରୋହତ ବୃକ୍ଷ ତଳେ ଯାଇ ଶୋଇପଡ଼ିଥିଲେ। ଆଉ ଆମମାନେ ତତ୍ପରେ ହାସଲ କରିଥାଉ ଯେ ଜୋହନ ଯେତେବେଳେ ଆସିଥିଲେ ପୁନର୍ବାର ଅରଣ୍ୟ ଅଞ୍ଚଳ ଆସିଲେ। ସେ ଅରଣ୍ୟାଚଳର ପ୍ରେମିକ ଥିଲେ। ଆଧୁନିକ ମହିଳାଙ୍କ ଯେଉଁମାନେ କି ବୈବାହିକ ଜୀବନରୁ ପରିତ୍ୟକ୍ତ ଥାଇ ବସବାସ କରୁଥିଲେ, ପୁଣି ବିବାହ କରିଥିଲେ, ତତ୍ପରେ ପୁନଃ ବିବାହ କରିଥିଲେ, ସେମାନଙ୍କ ବିରୁଦ୍ଧରେ ଏକ ସିଧାସଳଖ ସମାଚାର ଦାନ କରିଥିଲେ। ସେ ଅବ୍ୟବସ୍ଥାର ବିଷୟଗୁଡ଼ିକୁ ଖଣ୍ଡ ଖଣ୍ଡ କରି କାଟି ପକାଇଥିଲେ। ସେ କୌଣସି ବିଦ୍ୟାଳୟରୁ ଆସିଲେ ନାହିଁ, ସେ ପରମେଶ୍ୱରଙ୍କ ଛାମୁରୁ ଆସିଲେ। ପରମେଶ୍ୱରଠାରୁ ପ୍ରେରିତ ଜଣେ ବ୍ୟକ୍ତି ଥିଲେ। ସେ ଆଧୁନିକ ନାରୀମାନଙ୍କୁ ସେମାନଙ୍କ ଆଚରଣ ବିରୁଦ୍ଧରେ କଡ଼ା ଭାବରେ ସମାଲୋଚନା କରି ସେମାନଙ୍କୁ ଦୋଷୀ କରିଥିଲେ। ପୁଣି ସେ କୌଣସି ପ୍ରକାରର ଚାଟୁବାଦକୁ କହିଲେ ନାହିଁ, ମାତ୍ର ଅତି ପରିଷ୍କାର ରୂପେ ସେ କହିଥିଲେ, ସମୟ ସନ୍ନିକଟବର୍ତ୍ତୀ ଥିଲା, ମସିହ କଥାବାର୍ତ୍ତା କରିବାକୁ ଯାଉଛନ୍ତି, ସେଆଡ଼କୁ ଚାହିଁ ଦେଖନ୍ତୁ। ବର୍ତ୍ତମାନ ଏଲିଅଙ୍କର ପ୍ରଥମ ଆଗମନର ସହିତ ଆଜିକାଲିର ଆଧୁନିକ କେତେକ ଭାବାଦୀଙ୍କୁ ତୁଳନା କରନ୍ତୁ। ସେମାନଙ୍କ ଇସାବେଲଙ୍କୁ କେଶ ଗୁଡ଼ିକୁ କଟା ଅଧାଘଟା କରି କାଠି ପକାଇବାକୁ ଦିଅନ୍ତି, ପୁଣି ଅଦୀର୍ଘ ବସ୍ତ୍ରଗୁଡ଼ାକୁ ପିନ୍ଧିବାକୁ ଦିଅନ୍ତି, ସିଗାରେଟ୍ ଗୁଡ଼ିକୁ ପାନ କରିବାକୁ ଦିଅନ୍ତି। ସେମାନେ ଯାହା କିଛି ଅସତ୍ କର୍ମକୁ କରିବାକୁ ଇଚ୍ଛା କରନ୍ତି ସେଗୁଡ଼ିକର ଚାରିପାଖକୁ ସେମାନଙ୍କୁ ପଦାର୍ପଣ କରିବାକୁ ଦିଅନ୍ତି। ସେମାନଙ୍କର କିଛି ନ କହିବା ହିଁ ଭଲ। ସେ ମୋତେ ଛାଡି ଚାଲିଯିବ, ଅନ୍ୟ ଜଣଙ୍କ ପାଖକୁ ଚାଲିଯିବ। ମନୁଷ୍ୟ ନିର୍ମିତ ରୀତିନୀତିର ଚାରିପାଖକୁ ସେମାନଙ୍କୁ ବୁଲାଇଥାନ୍ତି, ତାହା ଏକ ଲଜ୍ଜାଜନକ ବିଷୟ ଅଟେ। ମନୁଷ୍ୟମାନଙ୍କର ରୀତିନୀତି ଗୁଡ଼ିକ ଲଜ୍ଜାଜନକ ବିଷୟ ଅଟେ। ପୁଣି ସେଗୁଡ଼ିକୁ କରୁଥିବା ଦ୍ୱାରା ସେମାନେ ପରମେଶ୍ୱରଙ୍କ ସକଳ ବିଧାନକୁ ଅସର ବିହୀନ କରି ପକାନ୍ତି, ଯେହେତୁ ସେମାନେ ଏକ ମଣ୍ଡଳୀକୁ ଯୋଗଦାନ କରିପାରନ୍ତି ଆଉ ତଥାପି ଖ୍ରୀଷ୍ଟିଆନଗଣ ବୋଲି ଦେଖାଇ ହୁଅନ୍ତି। ପୁଣି ସେମାନେ ଯେ ଖ୍ରୀଷ୍ଟିଆନଗଣ ଅଟନ୍ତି ଏପରି କହି ସେମାନଙ୍କର ଅଧିକାରକୁ ଜାବୁଡ଼ି ଧରି ରହନ୍ତି, ପୁଣି ଆଗକୁ ବଢ଼ି ଚାଲନ୍ତି, ତାହା ହିଁ ଅଟେ ଯାହାକୁ ସେମାନେ ଅବଶ୍ୟ କରନ୍ତି, ତାହା ହିଁ ସେ ଆଚରଣ ଅଟେ ଯାହାକୁ ସେମାନେ ସେତେବେଳେ ସୁଦ୍ଧା କରିଥିଲେ। କିନ୍ତୁ ମନେ ରଖିଥାନ୍ତୁ, ଏହା ସେ ନିରୂପିତ ସମୟ ଅଟେ ଯାହାକୁ ପରମେଶ୍ୱର ମଲାଖି ଚତୁର୍ଥ ଅଧ୍ୟାୟରେ ପ୍ରତିଜ୍ଞା କରି କହିଥିଲେ ଯେ ସେ ବଚନକୁ ପୁନର୍ବାର ସଫଳ କରିବେ। ତା ନିରାଟ ସତ୍ୟ କଥା ଅଟେ। ଆଜି ଆମମାନେ ଯେ କେଉଁ ସ୍ଥାନରେ ଉପସ୍ଥିତ ଅଟୁ ତାହାକୁ ଧ୍ୟାନ ଦେଇ ଦେଖନ୍ତୁ। ଯୋହନଙ୍କ ସମୟରେ ଯାହା ଥିଲା ଏହା ଠିକ ତାହାରି ସମୟ ଅଟେ। ଅନ୍ୟାନ୍ୟ ସମୟମାନଙ୍କରେ ଏହା ଯେ ପ୍ରକାର ଧରଣ ଥିଲା ଏହା ଠିକ ତଦ୍ରୁପଧାରଣର ସମୟ ଅଟେ। ସେହି ବୃଦ୍ଧ ସାଧାରଣ ବ୍ୟକ୍ତି ଆମ ସଂଙ୍କର ଉଦୟ ହୋଇଥିବା ଘଟଣାକୁ ଧ୍ୟାନ ଦିଅନ୍ତୁ। ଜଣେ ସାଧାରଣ ବୃଦ୍ଧ ବ୍ୟକ୍ତି ଥିଲେ, ସେ ଯେ କେଉଁ ସ୍ଥାନରୁ ଆସିଲେ ତାହା ଆମକୁ ଜଣାନାହିଁ। ସେ ଜଣେ ଗୋପାଳକ ଥିଲେ, ପରମେଶ୍ୱର ମେଷମାନଙ୍କର ଚାରଣି ସ୍ଥାନରୁ ତାଙ୍କ ସହିତ ଆଲାପ କରୁଥିଲେ, ପୁଣି ଗୋରୁମାନଙ୍କର ଚାରଣି ସ୍ଥାନରୁ ତାଙ୍କୁ କଥାବାର୍ତ୍ତା କଲେ, ପୁଣି ତାଙ୍କୁ ପ୍ରଶିକ୍ଷଣ ଦେଉଥିଲେ। ପୁଣି ସେ ଯେତେବେଳେ ସାମରିଆକୁ ଆସିଲେ, ଆଉ ସେ ଯେତେବେଳେ ସେହି ଅଞ୍ଚଳକୁ ଆସିଲେ, ପୁଣି ସେଦିନ ସେ ପାହାଡ଼ ଉପରକୁ ଚଢ଼ିଗଲେ, ସେଠାରୁ ସେ ତଳକୁ ଦେଖିଲେ, ପୁଣି ସେହି ସୂର୍ଯ୍ୟର ତେଜଟି ତାଙ୍କର ଟାଙ୍ଗରା ମୁଣ୍ଡ ଉପରେ ପଡ଼ି ଚକ୍ ଚକ୍ ହୋଇ ଉଠୁଥିଲା, ପୁଣି ତାଙ୍କର ଅସଜଣା ଘନ ଧୂସର ରଙ୍ଗର ଦାଢ଼ି ଉପରେ ପଡୁଥିଲା, ତାଙ୍କ ଚକ୍ଷୁଦୟ ପରସ୍ପର ସହିତ ଲାଖି ଯାଉଥିଲା, ପୁଣି ଅଗ୍ନି ବର୍ଷଣ କରୁଥିଲା, ତାଙ୍କର ଐଶ୍ୱରୀୟ ଚକ୍ଷୁଦୟ ବିସ୍ଫାରିତ ହୋଇ ଉଠିଥିଲା। ଏଥିପାଇଁ ନୁହେଁ ଯେ ଯେଉଁ ଆକର୍ଷଣୀୟ ଦୃଶ୍ୟକୁ ପର୍ଯ୍ୟଟକଗଣ ଏହା ମଧ୍ୟକୁ ଆସିଥିବା ଯୋଗୁଁ ଦେଖୁଥିଲେ, ମାତ୍ର ଏଥିପାଇଁ ବିସ୍ଫାରିତ ହୋଇ ଉଠିଥିଲା ଯେହେତୁ ସମସ୍ତ ନଗରଟି ପାପରେ ଭରପୁର ଥାଇ ତାର ହସ୍ତଗତ ହୋଇଥିଲା। ଏହି ସାଧାରଣ ଘରର ପୁଣି ଅପରିଚିତ ଥିବା ବ୍ୟକ୍ତି ଜଣକ କିଏ ଅଟନ୍ତି? ହଁ, ଏହି ଜଣକ ଆମୋସ ଅଟନ୍ତି, ଜଣେ ଭାବବାଦୀ ଅଟନ୍ତି। ସେ ଜେରେମିଆ ଦ୍ୱିତୀୟଙ୍କ ରାଜତ୍ୱ କାଳରେ ଭାବବାଣୀ କରିଥିଲେ। ଜେରେମିଆ ଦ୍ୱିତୀୟ ଜଣେ ପାପାଧମ ରାଜା ଥିଲେ। ଲୋକମାନଙ୍କୁ ମନ ଇଚ୍ଛା ଯାହା କରିବାକୁ ପସନ୍ଦ ଲାଗେ ତାହା କରନ୍ତୁ ଏ ପ୍ରକାର ଏକ ସ୍ୱାଧୀନତାକୁ ଦେଇଥିଲେ। ଯାଜକ ମାନଙ୍କର ସମସ୍ତ ମଣ୍ଡଳୀ ଏହାର ସପକ୍ଷରେ ଥିଲେ। ସେମାନେ ଅତି ସୁନ୍ଦର ଚାକଚକ୍ୟ ଉପାସନାଳୟ ଗୁଡ଼ିକୁ ନିର୍ମାଣ କରିଥିଲେ, ସେମାନେ ଚାକଚକ୍ୟ ପରିଧାନ ଗୁଡ଼ିକୁ ହାସଲ କରିଥିଲେ। ସେମାନଙ୍କର ନାରୀଗଣ ଅନୈତିକ ଆଚରଣ ବିଶିଷ୍ଟ ଥିଲେ, ସେମାନେ ଯେପରି ଇଚ୍ଛା କରୁଥିଲେ ସେପରି ଧରଣର ପୋଷାକ ପରିଚ୍ଛଦକୁ ପିନ୍ଧୁଥିଲେ ଓ ତହିଁରେ ଆପଣମାନଙ୍କୁ ସଜାଉଥିଲେ। ପ୍ରତ୍ୟେକ ସ୍ଥାନରେ ପର୍ଯ୍ୟଟକଗଣ ଦଳ ଦଳ ହୋଇ ବୁଲୁଥିଲେ, ସୁନ୍ଦରୀ ଝିଅମାନଙ୍କୁ ପୁଣି ସେମାନଙ୍କର ପରିପାଠ ଆଦିକୁ ଦେଖିବାକୁ ବୁଲୁଥିଲେ। ପରମେଶ୍ୱରଙ୍କ ପ୍ରଜାମଣ୍ଡଳୀ ହେବାକୁ ନିରୂପିତ ଥିଲେ, ମାତ୍ର ଅନ୍ୟ ଏକ ୟୁଏସ୍ଏ ଆଧୁନିକ ଆମେରିକାର ରୂପକୁ ଗ୍ରହଣ କରିଥିଲେ। ଏହି ଜଣେ ହେଲେ ବ୍ୟକ୍ତି ଏହାରି ଉପରେ କିଛି ହେଲେ କଟୁକ୍ତି କହୁନଥିଲେ। ଲୋକମାନଙ୍କ ପରେ ସେପରି ଧରଣର ଏକ ଲଗାମ ରୂପେ ଏହା ଧାରଣା ଉତ୍ପନ୍ନ କରିଥିଲା, ପ୍ରାୟତଃ ତାହା ହୋଇଥିଲା। ବର୍ତ୍ତମାନ 18 ବର୍ଷ ଆଜି ମୋହର ରିବିକା ଆଜି 18 ବର୍ଷ ବୟସ୍କ ଅଟେ। 18 ବର୍ଷ ଧରି ମୁଁ ଏହି ରାଷ୍ଟ୍ରକୁ ଅତିକ୍ରମ କରିଛି, ଏହିସବୁ ଦୁରାଚାର ବିଷୟକୁ ଦୋଷାରୋପ କରି ଆସୁଅଛି। ପୁଣି ବର୍ଷ ପରେ ବର୍ଷ ମୁଁ ଯେତେବେଳେ ଫେରିଆସେ, ପ୍ରତିଟି ଥର ଅଧାକଟା କେଶଧାରୀ ନାରୀମାନଙ୍କର ସଂଖ୍ୟା ବଢ଼ୁଅଛି। ପ୍ରଥମ ଥର ପାଇଁ ମୁଁ ଦୋଷାରୋପ କରିବାକୁ ଆରମ୍ଭ କରିଥିବା ସମୟରୁ ଅଧିକ ସଂଖ୍ୟକ ହୋଇ ବଢ଼ୁଥିବା ଦେଖିବାକୁ ମିଳେ। ପ୍ରାୟ ଏକ ବର୍ଷ ପୂର୍ବେ ଜଣେ ଜଣାଶୁଣା ପେଣ୍ଟିକସ୍କାଲ ପ୍ରଚାରକ ମୋତେ ଏକ କୋଠରୀ ମଧ୍ୟକୁ ନେଇଗଲେ। ଉତ୍ତମ ଆଚରଣ ବିଶିଷ୍ଟ ଖୁବ୍ ଜଣାଶୁଣା ବିଶ୍ୱବ୍ୟାପୀ ଜଣାଶୁଣା ବ୍ୟକ୍ତି ସେ ଥିଲେ। ସେ ମୋତେ କହିଲେ, ମୁଁ ଥିଲି ଭାଇ ବ୍ରହ୍ମ, ମୋତେ ଆପଣଙ୍କ ଉପରେ ହାତ ଥୋଇବାକୁ ପୁଣି ମୋତେ ଆପଣଙ୍କ ନିମନ୍ତେ ପ୍ରାର୍ଥନା କରିବାକୁ ଦିଅନ୍ତୁ। ମୁଁ କହିଲି, ମୁଁ ଆଦୌ ଅସୁସ୍ଥ ନୁହେଁ। ସେ କହିଲେ, ତଥାପି ଆପଣଙ୍କ ମଧ୍ୟରେ କିଛିଟା ଭୁଲ ତ୍ରୁଟି ରହିଅଛି। ସେ କହିଲେ, ଭାଇ ବ୍ରହ୍ମ, ଆପଣ ନିଜର ସେବା କାର୍ଯ୍ୟକୁ ଧ୍ୱସ୍ତ ବିଧ୍ୱସ୍ତ କରି ପକାଇବେ, କେହି ଜଣେ ହେଲେ ସୁଦ୍ଧା ଆପଣଙ୍କୁ ସହଯୋଗ କରିବେ ନାହିଁ। ପ୍ରଚାରକଗଣ ଯେ ଆପଣଙ୍କ ସହିତ ସହଯୋଗ କରିବେ ନାହିଁ, ଏଥିରେ ଆଶ୍ଚର୍ଯ୍ୟ ବିଷୟ କିଛି ହେଲେ ନାହିଁ। ଏହା ତ ସେହି ପନ୍ଥ ଅଟେ ଯଦ୍ୱାରା ଆପଣ ନାରୀମାନଙ୍କୁ ଦୋଷାରୋପ କରନ୍ତି। ସେ କହିଲେ, ସେହି ଲୋକଗୁଡ଼ାକ ଆପଣଙ୍କୁ ଭାବବାଦୀ ବୋଲି କହନ୍ତି। ମୁଁ କହିଥିଲି, ମୁଁ ଯେ ତାହା ଥିଲି ଏପରି ମୁଁ କଦାପି କହି ନାହିଁ। ସେ କହିଥିଲେ, କିନ୍ତୁ ଆପଣ ଯେ ଜଣେ ଭାବବାଦୀ ଅଟନ୍ତି ଏ ବିଚାରରେ ସେମାନେ ପୋଷଣ କରନ୍ତି। ସେ କହିଲେ, ସେହି ସମାନ ଧରଣର କଥାକୁ ମୁଁ ମଧ୍ୟ ବିଶ୍ୱାସ କରେ। ସେ କହିଲେ, ଆପଣ ପୀଡ଼ିତମାନଙ୍କ ନିମନ୍ତେ ପ୍ରାର୍ଥନା କରିବାକୁ ଆହୁତ ହୋଇଥିଲେ, ଆଉ କହିଥିଲେ ପୀଡ଼ିତମାନଙ୍କ ପାଇଁ ପ୍ରାର୍ଥନା କରନ୍ତୁ, ପୁଣି ସେହି ନାରୀଗଣଙ୍କୁ ଅକେଲା ରହିବାକୁ ଛାଡ଼ି ଦିଅନ୍ତୁ, ଆପଣ ସେମାନଙ୍କର ଆବେଗକୁ ଆଘାତ ଦିଅନ୍ତି। ମୁଁ ପଚାରିଲି, ତାହା କିପରି? ସେ କହିଲେ, ସେମାନଙ୍କ ସମ୍ବନ୍ଧରେ ପରିଧାନ ଗୁଡ଼ିକର ବିଷୟରେ, ଅଧାକଟା କେଶ ରଖିଥିବା ବିଷୟରେ, ପୁଣି ଅନ୍ୟାନ୍ୟ ବିଷୟଗୁଡ଼ିକ ପରେ ଆପଣ ଆଲୋଚନା କରୁଛନ୍ତି। ମୁଁ କହିଲି, ତାହା ତ ଭୁଲ ଧରଣର ଆଚରଣ ଅଟେ। ବାଇବଲ କହିଥିଲା, କେହି ଜଣେ ନାରୀ ଯିଏକି ଯେଉଁ ଜଣକ କେଶ କାଟି ପକାଏ ତେବେ ତାଙ୍କର ପତିଙ୍କର ଅଧିକାର ଅଛି ଯେ ସେ ତାଙ୍କୁ ଛାଡ଼ପତ୍ର ଦେଇ ତଡ଼ିଦେବେ। ଯଥାର୍ଥ ରୂପେ ସତ୍ୟ କଥା, ସେ ଆପଣଙ୍କର ମସ୍ତକଙ୍କୁ ଅପମାନ କରନ୍ତି, ତାହିଁ ଯାହାକୁ ବାଇବଲ କହିଥିଲା। ପୁଣି ଆପଣମାନେ ତାହାକୁ ପସନ୍ଦ କରନ୍ତି ଅବା ନୁହେଁ ସେ କଥାକୁ ମୁଁ ଜାଣେ ନାହିଁ, ତଥାପି ପ୍ରଥମ କରନ୍ତିରେ ତାହା ହିଁ ବାଇବଲ କହିଥାଏ। ଶରୀରର ଚମଡ଼ାକୁ ଚିପି ପକାଇବାର ଆଚରଣ କେତେବେଳେ ପର୍ଯ୍ୟନ୍ତ ଶରୀର ଚମଡ଼ା ଖଣ୍ଡିଏ ବାହାରକୁ ବାହାରି ନ ପଡ଼େ ତତ୍ପରେ ସେମାନେ ଚାରିଆଡ଼କୁ ବୁଲାବୁଲି କରନ୍ତି କହନ୍ତି ଭାଇ ବ୍ରହ୍ମ ଏପରି ତାହା ହିଁ ଗୋଟିଏ କିସମର ପରିଧେୟ ବସ୍ତ୍ର ଗୁଡ଼ିକ ରହିଛି ଯାହାକୁ ସେମାନେ ବିକ୍ରୟ କରନ୍ତି ସେମାନେ ଅଦ୍ୟାବଧି କନାଗୁଡ଼ିକୁ ପୁଣି ସିଲାଇ ମେସିନ୍ ଗୁଡ଼ିକୁ ହାସଲ କରି ରହିଛନ୍ତି ସେପରି କ୍ଷେତ୍ରରେ କ୍ଷମାଦାନର ବିଷୟ କିଛି ହେଲେ ନାହିଁ ବିପଦଗାମୀ ପୁଣି ତତ୍କାଳୀ ନାରୀଗଣ ଅଧ୍ୟାଦେଶ ସେଗୁଡ଼ିକୁ ପରିଧାନ କରନ୍ତି ନିଶ୍ଚିତ ତାହା କେହି ଜଣେ ନାରୀ କହିଲେ ଆଚ୍ଛା ତେବେ ପାଳକ ବ୍ରହ୍ମ ମୁଁ ତ ଅର୍ଦ୍ଧବସ୍ତ୍ର ଗୁଡାକୁ କଦାପି ପିନ୍ଧେ ନାହିଁ ମୁଁ ତ ସେଗୁଡ଼ିକୁ ପିନ୍ଧେ ସେଗୁଡ଼ିକ କଣ ଅଟେ ପେଡାଲ ଫୁଟ କେହି ଜଣେ ଭାଇ ପେଡାଲ ଫୁଟ ବୋଲି କହନ୍ତି ହଁ କହିଥିଲେ ମୁଁ ସେଗୁଡ଼ିକୁ ପିନ୍ଧେ ମୁଁ କହିଲି ତାହା ତ ଆହୁରି ଭୟାନକ ଧରଣର ପରିଧାନ ଅଟେ ମୁଁ କହିଲି ବାଇବଲ କହିଥାଏ ପୁରୁଷ ନିମନ୍ତେ ଯୋଗ୍ୟ ପରିଧାନକୁ ଜଣେ ନାରୀଙ୍କୁ ପରିଧାନ କରିବାଟା ଏକ ଘୃଣାଜନକ କର୍ମ ଅଟେ ଏହି ଯୁକ୍ତରାଷ୍ଟ୍ରଟି କିପରି ଧରଣର ହୋଇ ବିଭତ୍ସକର ରୂପେ ବର୍ତ୍ତମାନ ଦେଖିବାକୁ ମିଳେ ବୁଝନ୍ତି ତ ତାହା ହିଁ ଯଥୋଚିତ ବିଷୟ ଅଟେ ଏ ଭଉଣୀ ମୋତେ ଆପଣଙ୍କୁ କିଛିଟା କଥା କହିବାକୁ ଦିଅନ୍ତୁ ଆପଣ ଲିଲି ପରି ଖୁବ୍ ପବିତ୍ର ଥାଇପାରନ୍ତି ଆପଣଙ୍କ ସ୍ୱାମୀଙ୍କ ପାଇଁ ପୁଣି ଆପଣଙ୍କ ଯୁବକ ବନ୍ଧୁଙ୍କ ପାଇଁ ଯେପରି ହୋଇଥାଇ ପାରନ୍ତି ତଥାପି ବିଚାର ଦିନରେ ବ୍ୟଭିଚାର କର୍ମ କରିଥିବା ଯୋଗୁଁ ଆପଣ ଉତ୍ତର ଦେବାକୁ ଯାଉଅଛନ୍ତି ଯୀଶୁ କହିଲେ କେହି ଜଣେ ବ୍ୟକ୍ତି କାମାତ୍ର ଭାବରେ ଜଣେ ନାରୀଙ୍କୁ ଯଦି ଦେଖେ ତେବେ ସେ ତାଙ୍କ ସହିତ ମନେ ମନେ ବ୍ୟଭିଚାର କରିସାରିଲେଣି ସେହି ପାପିଟି ଯେହେତୁ ଆପଣଙ୍କ ପ୍ରତି କାମାତୁର ହୋଇ ଦେଖିଲା ତେଣୁ ବିଚାର ଦିନ ତାକୁ ନିହାତି ପକ୍ଷେ ଉତ୍ତର ଦେବାକୁ ହେବ ପୁଣି ଏଥିପାଇଁ ତାକୁ ଆପଣ ବିବଶ କରିଥିଲେ ଓ ନିଜକୁ ତା ନିକଟରେ ସମର୍ପଣ କରିଥିଲେ ସ୍ୱୟଂକୁ ବସ୍ତ୍ରରେ ଘୋଡ଼ାଇ ରଖନ୍ତୁ ଆରେ ବା ଏହି ଜଣେ ସୁ ଆଶ୍ରମ ବିଶିଷ୍ଟ ଈଶ୍ୱର ପରାୟଣ ନାରୀ ଯେପରି ଧରଣ ପୋଷାକକୁ କାହିଁକି ପିନ୍ଧନ୍ତି ତତ୍ପରେ ଆପଣ ପବିତ୍ର ଆତ୍ମାଙ୍କୁ ପାଇଛନ୍ତି ବୋଲି ଦାବି କରନ୍ତି କାରଣ ଆପଣ ବିଭିନ୍ନ ପରଭାଷାରେ କଥାବାର୍ତ୍ତା କଲେ ଆଉ ପକ୍କା ପରେ ତଳକୁ ଉପରକୁ ହୋଇ ଡେଇଁଲେ ବୋଲି ତାହା ଯଦ୍ୟପି ମୂର୍ତ୍ତିପୂଜକଙ୍କୁ ସେପରି କରୁଥିବା କର୍ମକୁ ମୁଁ ହେଟନରେ ଦେଖିଛି ପବିତ୍ର ଆତ୍ମା ତ ବିଶୁଦ୍ଧ ଅଟନ୍ତି ପବିତ୍ର ଆତ୍ମା ପବିତ୍ର ଅଟନ୍ତି ଶୁଦ୍ଧ ଆତ୍ମା ଅଟନ୍ତି ନିଶ୍ଚିତ ତାହା ହିଁ ଏହି ବ୍ୟକ୍ତି ଜଣକ କହିଲେ ଆପଣ ଯଦି ଅଟନ୍ତି ସେମାନେ ଆପଣଙ୍କୁ ଜଣେ ଭାବନ୍ତି ବୋଲି ବିଶ୍ୱାସ କରନ୍ତି ମହାନ ଆତ୍ମିକ ବରଦାନ ଗୁଡ଼ିକୁ ଯେ କିପରି ଲାଭ କରାଯାଏ ସେ ବିଷୟରେ ଆପଣ ସେମାନଙ୍କୁ କାହିଁକି ଶିକ୍ଷା ଦିଅନ୍ତି ନାହିଁ ପୁଣି ପରମେଶ୍ୱରଙ୍କ ପାଇଁ ବିଷୟ ଗୁଡାକୁ କିପ୍ରକାରେ କରାଯାଇପାରେ ସେ ବିଷୟ କାହିଁକି ଶିକ୍ଷା ଦେଉନାହାନ୍ତି ଆପଣ ଯଦି ଜଣେ ଭାବନ୍ତି ଅଟନ୍ତି ତେବେ ସେଗୁଡ଼ିକର ବିଷୟରେ ସେମାନଙ୍କୁ କାହିଁକି ଶିକ୍ଷିତ କରୁନାହାନ୍ତି ମୁଁ କହିଲି ସେମାନେ ଯେତେବେଳେ ସେମାନଙ୍କ ପାଇଁ ଆବଶ୍ୟକ ଥିବା ଏ ବି ସି ଗୁଡାକୁ ସୁଦ୍ଧା ଶିଖିନାହାନ୍ତି ସେପରି ସ୍ଥଳେ ମୁଁ ସେମାନଙ୍କୁ କିପରି ଭାବରେ ଆଲଜେବ୍ରା ଶିଖାଇପାରେ ଏ ବି ସି କହିଲେ କଣ ଏ କଥାକୁ ଆପଣମାନେ ବୁଝନ୍ତି କି ସର୍ବଦା ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରନ୍ତୁ ଆରେ ବା ତାହାକୁ ଆପଣ କିପରି ଭାବେ କରିବାକୁ ଯାଉଅଛନ୍ତି ବୁଝନ୍ତୁ ଆପଣ ସେହି ସ୍ଥାନ ପର୍ଯ୍ୟନ୍ତ ଚାଲିଯିବାକୁ ଇଚ୍ଛା କରନ୍ତି ଏହି ସ୍ଥାନରୁ ଆରମ୍ଭ କରିବା ପରିବର୍ତ୍ତେ ସେ ସ୍ଥାନକୁ ଅଗ୍ରସର କରିବାକୁ ଇଚ୍ଛା କରନ୍ତି ପରମେଶ୍ୱର ଯୀଶୁ ଖ୍ରୀଷ୍ଟଙ୍କ ମୂଳଦୁଆ ପରେ ନିଜ ମଣ୍ଡଳୀକୁ ସ୍ଥାପନ କରିବେ ପୁଣି ତାହା ହିଁ ବାଇବଲ ଅଟେ ତାହାର ବାହାରେ ରହିଥିବା ଅନ୍ୟ ସବୁ ମୂଳଦୁଆ ବାଲିରେ ଧସେଇ ହୋଇଯାଉଅଛି ପରମେଶ୍ୱର କଦାପି ପରିବର୍ତ୍ତିତ ହୁଅନ୍ତି ନାହିଁ ତାଙ୍କ ଆଚାର ବ୍ୟବହାର କଦାପି ପରିବର୍ତ୍ତନ ହୁଏ ନାହିଁ ସେ ତ ପୁରୁଷଠାରୁ ଜଣେ ସ୍ତ୍ରୀକୁ ଭିନ୍ନ କରି ସୃଷ୍ଟି କଲେ ପୁଣି ଜଣେ ପୁରୁଷ ନାରୀମାନଙ୍କ ଠାରୁ ଭିନ୍ନ ଧରଣର ଅଟନ୍ତି ସେ ତ ସେମାନଙ୍କୁ ବିଭିନ୍ନ ପୋଷାକ ପାଟିରେ ଆଚ୍ଛାଦନ କଲେ ପୁଣି ସେମାନେ ଯେ ସେପରି ଧରଣର ହୋଇ ରହନ୍ତୁ ଏହାକୁ ସେମାନଙ୍କ ପାଇଁ ଚାହାନ୍ତି ଧ୍ୟାନ ଦିଅନ୍ତି ତ ନାରୀଗଣ ପୁରୁଷମାନଙ୍କ ପରି ଦେଖାଇ ହେବାକୁ ଚାହାନ୍ତି ପୁଣି ଜଣେ ପୁରୁଷ ସ୍ତ୍ରୀମାନଙ୍କ ପରି ଦେଖାଇବାକୁ ଚାହାନ୍ତି ଆରେ ବା ବିସ୍ମୟଜନକ କିପରି ଧରଣର ଏକ ଅପପ୍ରୟୋଗର ବିଷୟ ବିଶୃଙ୍ଖଳା ବିଷୟ ଏହା ହିଁ ଅଟେ ପୁଣି ସେହି ସମ୍ପୂର୍ଣ୍ଣ ବିଷୟଟି ଏପରି ବୋଧ କରାଯାଏ ଯେପରି ଏହା ସମ୍ପୂର୍ଣ୍ଣ ମାନବ ଜାତିକୁ ନିଜର କବ୍ଜା ମଧ୍ୟରେ ଧରି ରଖିଅଛି ପୁଣି ଆପଣ ଏହାକୁ ଆଦୌ ପରିବର୍ତ୍ତନ କରିପାରନ୍ତି ନାହିଁ ଏପରି ଦେଖିବାକୁ ମିଳେ ଯେପରିକି ଏକ ବିରାଟ ଆକୃତିର ବିଷୟ ପୁଣି ବିରାଟ କାଳ ଏକ ଘନ ଅନ୍ଧକାର ପରିବେଶ ବିସ୍ତାରିତ ହୋଇ ରହିଅଛି ମୁଁ ଯେ ଆତ୍ମରେ ଆବିଷ୍ଟ ଥାଇ କ'ଣ କହୁଅଛି ସେ କଥାକୁ ଆପଣ ଯଦି ବୁଝିଥାନ୍ତି ଏକ ବିକୃତକର ଅବସ୍ଥା ସେମାନଙ୍କୁ ନିଜର କବ୍ଜା ମଧ୍ୟରେ ବାନ୍ଧି ରଖିସାରିଛି ଆଉ ସେମାନେ ଏଥିରୁ ଅତି ସହଜରେ ଆଦୌ ମୁକୁଳି ପାରନ୍ତି ନାହିଁ ଅତ୍ୟଧିକ ପରିମାଣର ହଲିଉଡ୍ର ପ୍ରଚଳନ ସଂଖ୍ୟାଧିକ ପରିମାଣର ଦୂରଦର୍ଶନ କାର୍ଯ୍ୟକ୍ରମ ଅତ୍ୟଧିକ ପରିମାଣର ମୂର୍ଖତା ବିଷୟ ରହିଆସିଛି। ସବୁକିଛି ବିଷୟ ଯାହାକୁ ଆମେ ହାସଲ କରିଅଛୁ ସେସବୁ କଳୁଷିତ ଅଟେ। ଏଥିରେ ବିସ୍ମୟର କିଛି କାରଣ ନାହିଁ। ଯଦି କାର୍ଯ୍ୟ ବ୍ୟବସ୍ଥାକୁ ଉଣା କରା ନଯାଏ, ମଣିଷଙ୍କ ପାଇଁ ଯଦି ସେପରି କରା ନଯାଏ, ସେ କୌଣସି ପାଣି ଉଦ୍ଧାର ପାଇବେ ନାହିଁ। ଆପଣମାନେ କହିଥିଲେ ସେ କଥାଟିକୁ ମୁଁ ଆରମ୍ଭରୁ ଜାଣିନଥିଲି। ଭଲ କଥା, ଏତେବେଳେ ଆପଣ ଏହାକୁ ଜାଣିଲେ, ବର୍ତ୍ତମାନ ଠାରୁ ଜାଣିଲେ, ବୁଝନ୍ତି ତ, ତାହା ହିଁ ଅଟେ। ତାହାକୁ ମୁଁ ବନ୍ଦ କରିବାଟା ଭଲ ହେବ। ଆସନ୍ତୁ ପଛକୁ ଫେରିଯିବା,
ଧ୍ୟାନ ଦିଅନ୍ତୁ। ଯୋହନ ଏକ ଚିହ୍ନ ଥିଲେ,
ପୁଣି ତାହାକୁ ମନେ ରଖନ୍ତୁ। ସର୍ବପ୍ରଥମେ ପରମେଶ୍ୱର ଏହାକୁ ଯେପରି ଭାବରେ କାର୍ଯ୍ୟରେ ପରିଣତ କରିଥିଲେ, ତାହା ହିଁ ସେହି ନିଶ୍ଚିତ ପନ୍ଥା ଅଟେ ଯାହାକୁ ସେ ପୁନରାୟ କାର୍ଯ୍ୟକାରୀ କରିବେ। ସେ କରିବାକୁ ପ୍ରତିଜ୍ଞା କରିଥିଲେ। ଆଉ ଦଳେ ଲୋକଙ୍କର ସମୂହକୁ ପରମେଶ୍ୱର କଦାପି ବ୍ୟବହାର କରିନଥିଲେ। ଯେ କୌଣସି ପ୍ରକାରେ ସେପରି ଏକ ବିଷୟ ପାଇଁ ଆଦୌ କାର୍ଯ୍ୟ କରିନଥିଲେ।
ମନେ ରଖିଥାନ୍ତୁ,
ଏକଦା ସେପରି ଧରଣର ଘରଟିଏ ସେଠାରେ ଦେଖାଦେଲେ, ଅର୍ଥାତ୍ ସେ ମହାନ ବ୍ୟକ୍ତି ଯିଏକି ଆହବ ଥିଲେ, ସେ ଆପଣା ପାଇଁ ହାସଲ କରିଥିଲେ। ତାଙ୍କ ପାଖରେ 400 ଜଣ ଇସ୍ରାଏଲି ଭାବଦୀ ଗଣକୁ ସେ ନିରୂପଣ କରିଥିଲେ। ପୁଣି ସେମାନେ ସମସ୍ତେ ମୃତ୍ୟୁପୂଜକ ଭାବଦୀ ଗଣ ଆଦୌ ନଥିଲେ। 400 ଜଣ ଇସ୍ରାଏଲି ଭାବଦୀ ଗଣ ଥିଲେ। ସେମାନେ ସମସ୍ତେ ସେମାନଙ୍କ ସ୍ନାତକର ପଦବୀ ଗୁଡ଼ିକୁ ପୁଣି ଅନ୍ୟାନ୍ୟ ଶିକ୍ଷାଗତ ଯୋଗ୍ୟତା ଗୁଡ଼ିକୁ ହାସଲ କରିଥିଲେ। ଏକ ପ୍ରତିଷ୍ଠିତ ଧର୍ମ ବିଦ୍ୟାଳୟରୁ ତାହାକୁ ହାସଲ କରିଥିଲେ। ସେଠାରେ ଈଶ୍ୱର ପୁରାୟଣ ଜଣେ ଧାର୍ମିକ ବ୍ୟକ୍ତି ଜିହୋ ସଫଟ ଥିଲେ, ଯିଏକି ଜିହୁଦାର ରାଜା ଥିଲେ। ପୁଣି ସେ ସେଠାକୁ ଯାଇଥିଲେ। ପୁଣି ସେଇଠାରେ ଏକ ବିଷୟ ରହିଅଛି, କେହି ଜଣେ ବିଶ୍ୱାସୀ ଜଣେ ଅବିଶ୍ୱାସୀ ସହିତ ମିଳିମିଶି କଲେ, ସକଳ ପ୍ରକାରର ଉଦ୍ୟମ ଭୁଲ ବୁଝାମଣାରେ ପରିଣତ ହେଲା। ଆଉ ସେ କହିଲେ, ରାମତ ଗିଲିୟଦ, ପୁଣି ଏହାକୁ ଧ୍ୟାନ ଦିଅନ୍ତୁ, ଏହା କେତେ ସତ୍ୟନିଷ୍ଠର ବିଷୟ ହୋଇପାରେ। ସେ କହିଲେ, ରାମତ ଗିଲିୟଦ ଆମମାନଙ୍କର ଅଂଶ ଅଟେ, ସେଠାରେ ତାହା ରହିଅଛି, ସେଠାରେ ରାଷ୍ଟ୍ରର ଏକ ଅଂଶ ହୋଇ ସେହି ସ୍ଥାନରେ ଅବସ୍ଥିତ ଅଟେ, ତାହା ଆମମାନଙ୍କର ଅଂଶ ଅଟେ। ଯେଉଁ ସକଳ ଭୂଖଣ୍ଡକୁ ବିଭାଜିତ କରୁଥିବା ସମୟରେ ତାହା ଇସ୍ରାଏଲକୁ ଦେଇଥିଲେ, ଆଉ ପଲେଷ୍ଟିୟଗଡ ମୂର୍ତ୍ତି ପୂଜାଗଡ ସେଟାକୁ ଚାଲି ଆସିଲେ, ପୁଣି ସେମାନଙ୍କଠାରୁ ତାକୁ ଛଡାଇ ନେଲେ। ସେ କହିଲେ, ତାହା ଆମମାନଙ୍କର ଅଧିକୃତ ଅଂଶ ଅଟେ। ପୁଣି କି ପ୍ରକାର ଧରଣର ଏକ ବିଷୟ, ସେ କଥାକୁ ଧ୍ୟାନ ଦିଅନ୍ତୁ। ପ୍ରାଧାନ୍ୟତାର ଅନୁସାରେ ପ୍ରଜାଗଣ ସଠିକ ଥାଇପାରନ୍ତି, ତଥାପି ଏହାକୁ ହାତଛଡ଼ା କରିଦେଲେ। ଭୂଖଣ୍ଡଟି ପ୍ରକୃତରେ ଇସ୍ରାଏଲର ଅଧିକାର ବିଷୟ ଥିଲା, ମାତ୍ର ପରମେଶ୍ୱରଙ୍କ ସକଳ ପ୍ରକାର ପ୍ରତିଜ୍ଞା ଗୁଡ଼ିକ ହେ ଭାଇ ସର୍ତ୍ତ ଗୁଡ଼ିକର ମଧ୍ୟରେ ଅବସ୍ଥାନ ରହେ। ବୁଝନ୍ତୁ, ଯଦି ସେମାନେ ପରମେଶ୍ୱରଙ୍କ ସମ୍ମୁଖରେ ଗମନାଗମନ କରନ୍ତି ତେବେ ଯାଇ। ଆଉ ଏଠାକୁ ନଜର ପକାନ୍ତୁ, ସେ କହିଥିଲେ, ଆପଣ ମୋ ସହିତ ସେଠାକୁ ଯିବେ କି, ପୁଣି ସେହି ଭୂଖଣ୍ଡକୁ ଫେରାଇ ଆଣିବାକୁ ମୋତେ ସାହାଯ୍ୟ କରିବେ କି? ଆଚ୍ଛା, ତେବେ ସେହି ପଲେଷ୍ଟିୟ ମାନଙ୍କର ସନ୍ତାନଗଣ କହିରୁ ଆପଣମାନଙ୍କର ପେଟ ଭରୁଛନ୍ତି, ଗହମ ଗୁଡାକ ଯାହାକି ଇସ୍ରାଏଲର ଅଂଶ ଅଟେ କହିରେ ଆପଣମାନଙ୍କୁ ତାଜା କରୁଅଛନ୍ତି। ଶାସ୍ତ୍ରୀୟ ମତାନୁସାରେ ତାହା ସଠିକ ଧରଣର ଯୁକ୍ତି ଥିଲା। ସେ କହିଥିଲେ, ସେଠାକୁ ଯାଇ ସେଗୁଡ଼ାକ ଫେରାଇ ଆଣିବାକୁ ମୋତେ ସାହାଯ୍ୟ କରନ୍ତୁ। କହିଥିଲେ, ଆଚ୍ଛା, ତେବେ ଚମତ୍କାର ବିଷୟ, ସେଇଠାରେ ସେ ଏକ ବିରାଟ ଧରଣର ଭୁଲ କରିବସିଲେ। ମୋର ରଥ ଗୁଡାକ ଆପଣଙ୍କର ଅଟେ, ମୋର ପ୍ରଜାଗଣ ଆପଣଙ୍କର ପ୍ରଜାଗଣ ଅଟନ୍ତି, ମୁଁ ତେଣୁ ଆପଣଙ୍କ ସହିତ ଯିବି। ଆଉ ତତ୍ପରେ ଚିନ୍ତା କରି ଲାଗିଲେ, ଆପଣମାନଙ୍କୁ ଜଣା, ଆମମାନେ ସେଠାକୁ ଯିବା ପୂର୍ବେ ପରମେଶ୍ୱର ସହିତ ବିଚାର ବିମର୍ଶ କରିବା ନେବାଟା କଣ ଉଚିତ ଧରଣର ବିଷୟ ହେବ ନାହିଁ କି? ଆରେ ବା, ଆହବ କହିଥିଲେ ନିଶ୍ଚିତ ରୂପେ, ଓ ଆରେ ବା, ମୋତେ କ୍ଷମା କରି ଦିଅନ୍ତୁ, ମୁଁ ସୁନିଶ୍ଚିତ ରୂପେ ସେ ବିଷୟ ପରେ ଅବଶ୍ୟ ଭାବିଥାନ୍ତି। ଅନ୍ୟ କୌଣସି ସ୍ଥାନରେ କେହି ଭାବବାଦୀ ଆଉ ନାହାନ୍ତି କି? ଆରେ ବା, ନିଶ୍ଚିତ ରୂପେ ମୁଁ ଜଣଙ୍କୁ ହାସଲ କରିଅଛି। ଏଠାରେ ଏକ ଧର୍ମ ବିଦ୍ୟାଳୟରେ ଆପଣ ଦେଖିଥିବା ସବୁଠାରୁ ପ୍ରତିଷ୍ଠିତ ଭାବବାଦୀଙ୍କୁ ମୁଁ ଲାଭ କରିଅଛି। ସେମାନେ ସମସ୍ତେ ଖୁବ୍ ଚାକଚକ୍ୟ ବସ୍ତ୍ର ଗୁଡାକ ପିନ୍ଧନ୍ତି। ସେମାନେ ସବୁଠାରୁ ସୁଶିକ୍ଷିତ ବିଚକ୍ଷଣ ବୁଦ୍ଧି ବିଶିଷ୍ଟ ବିଦ୍ୱାନଗଣ ଅଟନ୍ତି। ମୁଁ ସେମାନଙ୍କୁ ପ୍ରତିଟି ବିଷୟରେ ଶିକ୍ଷିତ କରାଇଅଛି। ଆମେ ଯିବୁ, ପୁଣି ସେମାନଙ୍କୁ ହାସଲ କରିବୁ। ସୁତରାଂ ସେମାନେ ସେହି ସ୍ଥାନକୁ ଗମନ କଲେ, ପୁଣି ସେମାନେ ସମସ୍ତେ ଗୋଟିଏ ସ୍ଥାନରେ ସମବେତ ହେଲେ। ସେମାନେ ଆଦୌ କପଟଚାରୀଗଣ ନଥିଲେ। ସେମାନେ ଦର୍ଶନଟିଏ ନ ଦେଖିଲା ପର୍ଯ୍ୟନ୍ତ ପ୍ରାର୍ଥନା କଲେ, ପ୍ରାର୍ଥନା କରିଚାଲିଲେ, ଲଗାତାର ରୂପେ ପ୍ରାର୍ଥନା କରିଚାଲିଲେ। ତତ୍ପରେ ସେଠାକୁ ଆଉ ଜଣେ ବ୍ୟକ୍ତି ଆସିଲେ ସେ ସେମାନଙ୍କ ମଧ୍ୟରୁ ଜଣେ ଲୌହମୟ ଦୁଇଟି ଶୃଙ୍ଗକୁ ପ୍ରସ୍ତୁତ କଲେ ସେ କହିଲେ ଏହାଦ୍ୱାରା ଆପଣ ପଲେଷ୍ଟିମାନଙ୍କୁ ଭୁସି ତଡ଼ିଦେବେ କିମ୍ବା ଅସୁରୀୟମାନଙ୍କୁ ଦେଶ ମଧ୍ୟରୁ ତଡ଼ିଦେବେ ସେ କହିଲେ ପ୍ରଭୁ ସଦାପ୍ରଭୁ ଏହା କହନ୍ତି ଆପଣ ସେଠାକୁ ବଢ଼ି ଚାଲନ୍ତୁ ପ୍ରଭୁ ଆପଣଙ୍କର ସହବର୍ତ୍ତୀ ଅଟନ୍ତି ତତ୍ପରେ ସେମାନଙ୍କ ମଧ୍ୟରୁ ପ୍ରତ୍ୟେକ ଜଣ ଏକମନା ହୋଇ ଆତ୍ମରେ ଆବିଷ୍ଟ ଥିଲେ ଇସ୍ରାଏଲୀୟ ଭାବବାଦୀଗଣ କହିଲେ ଆପଣ ସେଠାକୁ ଯାଆନ୍ତୁ ପରମେଶ୍ୱର ଆପଣଙ୍କ ସହବର୍ତ୍ତୀ ଅଟନ୍ତି ଆପଣମାନେ କହନ୍ତି ତାହା କଣ ଶାସ୍ତ୍ରୀୟ ଅନୁମୋଦିତ ଅଟେ ପରମେଶ୍ୱର ଏହି ଅଧିକାରର ଅଂଶକୁ ପ୍ରଜାଗଣକୁ ଦେଇ ଆଉ ଶତ୍ରୁଗଣ ଏହାକୁ ଦଖଲ କରି ନେଇଛନ୍ତି ସେଠାକୁ ଯାଇ ଏହାକୁ ହାସଲ କରି ନେବାର ପୂର୍ଣ୍ଣ ଅଧିକାର ଆପଣମାନଙ୍କର ରହିଛି ବର୍ତ୍ତମାନ ପେଣ୍ଟିକଷ୍ଟ ମତାବଲମ୍ବୀଗଣ ଏଠାରେ ଆପଣମାନେ ଯେ ଏକ ଶିକ୍ଷାକୁ ଲାଭ କରନ୍ତୁ ଏହା ମୁଁ ଇଚ୍ଛା କରେ କିନ୍ତୁ ଜିହୋଶାଫଟ ଜଣେ ଈଶ୍ୱର ପରାୟଣ ବ୍ୟକ୍ତି ହୋଇଥିବା କାରଣରୁ ସେ କହିଲେ ତଥାପି ସେଠାରେ ସାମାନ୍ୟ ଧରଣର କିଛିଟା ଭୁଲ ରହିଯାଇଅଛି ପଚାରିଲେ ଆପଣଙ୍କ ନିକଟରେ ଅନ୍ୟ କେହି ବ୍ୟକ୍ତି ସେପରି ନାହାନ୍ତି କି ଆଉ ଜଣେ ଅଛନ୍ତି 400 ଜଣ ସୁଶିକ୍ଷିତ ଭାବବାଦୀଗଣ ଏଠାରେ ଠିଆ ହୋଇଛନ୍ତି ପୁଣି ଆହୁରି ଜଣେ ବ୍ୟକ୍ତି ଏଠାରେ ତଳମହଲାରେ ଯଥା ସଂଖ୍ୟକ ଭାବବାଦୀଗଣ ଅଛନ୍ତି ଏକ ମୁଖରେ କଥା କହୁଛନ୍ତି ପ୍ରଭୁ ସଦାପ୍ରଭୁ ଏହା କହନ୍ତି ଏହାକୁ ପଛକୁ ଫେରାଇ ଦିଅନ୍ତୁ ଜିହୋଶୁଆ ଭୂଖଣ୍ଡଟିକୁ ଆମକୁ ଦେଇଥିଲେ ଏହା ଆମର ଅଟେ ପରମେଶ୍ୱର ଏହାକୁ ଜାଣନ୍ତି କିନ୍ତୁ ଜିହୋଶାଫଟ ଅନ୍ୟ ଜଣଙ୍କର ପାଇଁ ନିବେଦନ କଲେ କହିଲେ କେହି ଜଣେ ଅନ୍ୟ ବ୍ୟକ୍ତି ନାହାନ୍ତି କି ଯାହାଙ୍କ ଦ୍ୱାରା ଆମମାନଙ୍କର ପ୍ରଭୁଙ୍କ ସହିତ ବିଚାର ବିମର୍ଶ କରିହେବ ସେ କହିଲେ ଆରେ ହଁ ସେଠାରେ ଅନ୍ୟ ଜଣେ ବ୍ୟକ୍ତି ଅଛନ୍ତି କିନ୍ତୁ କହିଲେ ମୁଁ ତାଙ୍କୁ ଘୃଣା କରେ ଆରେ ବା ଓହୋ କହିଲେ ସେ ତ ମିଖାଇ ଅଟନ୍ତି ଇମ୍ଲଙ୍କର ପୁତ୍ର ଅଟନ୍ତି କହିଲେ ମୁଁ ତାଙ୍କୁ ଘୃଣା କରେ ସେ ମୋ ସମ୍ବନ୍ଧରେ ସବୁବେଳେ ମନ୍ଦ ବିଷୟ ଭାବବାଣୀ କରି କହନ୍ତି ରାଜା କହିଲେ ସେ ପ୍ରକାର ଆଦୌ ନ କହନ୍ତୁ ଯାଇ ତାଙ୍କୁ ଡାକି ଆଣନ୍ତୁ ତତ୍ପରେ ସେମାନେ କେତେକ ଧାବକଙ୍କୁ ସେଠାକୁ ପଠାଇଲେ ପୁଣି ସେମାନଙ୍କ ମଧ୍ୟରୁ କେତେକ ଜଣ ଏପରି କହିଲେ କେତେବେଳେ ହେ ମିଖାଇ ମୁଁ ତୁମକୁ କିଛିଟା ବିଷୟ କଥା କହିବି ଆଉ ତୁମକୁ ଜଣା ଯେ ସେମାନେ ତୁମକୁ ବାସନ୍ତ କରିଦେଇଛନ୍ତି ସ୍ୱଭାବିତାରୁ ବାସନ୍ତ କରିଦେଇଛନ୍ତି କିଛି ଦିନ ପୂର୍ବେ ସେପରି କରିଛନ୍ତି ଯେହେତୁ ଲୋକମାନଙ୍କ ପ୍ରତି ତୁମେ ଅପସନ୍ଦଜନକ ବିଷୟ ଗୁଡାକ ସବୁବେଳେ କହୁଅଛ ତୁମର ସହଭାଗିତାର କାରଖଣ୍ଡିକୁ ତୁମେ ଯଦି ଫେରସ୍ତ ପାଇବାକୁ ଇଚ୍ଛା କର ତେ ସେମାନେ ଯାହା କିଛି କଥା କହନ୍ତି ତୁମେ ମଧ୍ୟ ସେମାନଙ୍କ ପରି ଏକ ପ୍ରକାରର କଥା କୁହ ଆରେ ବା ଆଉ ସେମାନେ ତୁମକୁ ତତ୍ପରେ ସେମାନଙ୍କ ସୁରକ୍ଷାର ବାହୁ ମଧ୍ୟକୁ ନେଇଯିବେ ମାତ୍ର ସେ ତ ସେହି ଜଣଙ୍କ ପରି ହୋଇ ରହିଲେ ସେ ଜଣେ ପ୍ରକୃତ ଭାବବାଦୀ ଥିଲେ ସେ କହିଲେ ପ୍ରଭୁ ପରମେଶ୍ୱର ଜୀବିତ ଥିବା ପ୍ରମାଣେ ପରମେଶ୍ୱର ମୋ ମୁଖରେ ଯାହା କିଛି ବାକ୍ୟ ଦେବେ ମୁଁ କେବଳ ତାହା ହିଁ କହିବି ଆରେ ବା ପରମେଶ୍ୱର ସେହି ବ୍ୟକ୍ତିଙ୍କୁ ଆଶୀର୍ବାଦ କରନ୍ତୁ ସେ କହିଲେ ଆଜିର ରାତ୍ରି ବିତିବା ପର୍ଯ୍ୟନ୍ତ ଅପେକ୍ଷା କରି ରୁହନ୍ତୁ ତତ୍ପରେ ପ୍ରଭୁ ମୋତେ କଣ କହିବେ ସେ କଥାକୁ ମୁଁ ବୁଝିନେବି ପରବର୍ତ୍ତୀ ଦିବସର ପ୍ରାତଃକାଳରେ କହିଲେ ସେଠାକୁ ଚାଲି ଯାଆନ୍ତୁ ତଥାପି ମୁଁ ଇସ୍ରାଏଲକୁ ଅରକ୍ଷକ ଦର୍ଶକଙ୍କ ତୁଲ୍ୟ ଇତସ୍ତତ ଭ୍ରମଣ କରୁଥିବା ଦେଖେ ତତ୍ପରେ ସେ ନିଜର ଦର୍ଶନଟିକୁ ବିଚାର କଲେ ଆଉ ଏଲିୟ ଯାହାକୁ କହିଥିଲେ ତା ସହିତ ଏହାକୁ ତୁଳନା କରି ଦେଖିଲେ ଆହବଙ୍କ ପ୍ରତି ତାହା ଯାହା କିଛି ଘଟିଲା ତାହାକୁ ତୁଳନା କରି ଦେଖିଲେ ତେଣୁ ଯାହାକୁ ସାପ ଦିଆଯାଇ ସାରିଥିଲା ତାହାକୁ ସେ କିପରି ଭାବରେ ଆଶୀର୍ବାଦ କରି ପାରିଥାନ୍ତେ କେତେ ଯେ ଅଧିକ ସେଥିରେ କିଛି ଜାୟସ ନାହିଁ ଆମମାନେ ଈଶ୍ୱର ପ୍ରେମୀ ଏକ ରାଷ୍ଟ୍ର ଅଟୁ ପେଣ୍ଟିକଷ୍ଟାଲ ମଣ୍ଡଳୀ ବ୍ୟାପ୍ଟିଷ୍ଟ ପୁଣି ମେଥଡିଷ୍ଟ ପୁଣି ଅନ୍ୟାନ୍ୟ ଅନେକ ଏଗୁଡ଼ିକ ଏକ ଖ୍ରୀଷ୍ଟିଆନ ମଣ୍ଡଳୀ ଅଟନ୍ତି ତଥାପି ପରମେଶ୍ୱର ଯାହାକୁ ସାପ ଦେଇଛନ୍ତି ତାକୁ ଆପଣମାନେ କି ପ୍ରକାର ଆଶୀର୍ବାଦ କରିପାରନ୍ତି ମୁଁ ଆଦୌ ଭୃକ୍ଷେପ କରେ ନାହିଁ ଆପଣ ସେପରି କହନ୍ତି ମୁଁ ଏହାକୁ ଯୋଗଦାନ କଲି ମୁଁ ତାହାକୁ କରିଥିଲି ଏହା ସହିତ ତାହାର ଥିଲେ ମାତ୍ର ସମ୍ପର୍କ ନାହିଁ ଆପଣମାନେ ଯେ କଣ କରିଛନ୍ତି ସେ ଆଡ଼କୁ ଧ୍ୟାନ ଦେଇ ଦେଖନ୍ତୁ ପେଣ୍ଟିକଷ୍ଟ ଆଡ଼କୁ ଧ୍ୟାନ ଦିଅନ୍ତୁ ସେମାନେ ସକଳ ପ୍ରକାରର ପ୍ରତିକାର ବ୍ୟବସ୍ଥାକୁ କିପରି ଭାବରେ ପ୍ରତିହତ କରିଥାନ୍ତି ଆପଣମାନେ ପୂର୍ବେ କିପରି ଧରଣର ଥିଲେ ପୁଣି ବର୍ତ୍ତମାନ ଆପଣମାନେ କିପରି ଧରଣର ଅଟନ୍ତି ସେ କଥାକୁ ଧ୍ୟାନ ଦିଅନ୍ତୁ ଏଥିରେ ଚମତ୍କୃତ ହେବାର କିଛି ହେଲେ କାରଣ ନାହିଁ ଚକ୍ଷୁଗୁଡ଼ିକ ରହିଅଛି କିନ୍ତୁ ସେଗୁଡ଼ିକ ଅନ୍ଧ ହୋଇସାରିଅଛି ତତ୍ପରେ ସେ ଆହବ ପୁଣି ଏହି ପୁରୋହିତ ଜଣଙ୍କ ତାଙ୍କ ମୁଖରେ ଶକ୍ତ ଚପଡ଼ାଟିଏ ମାରିଲେ ପୁଣି କହିଲେ ତାଙ୍କୁ ପକାଇ ଦିଅ ଆଉ ଆହବ କହିଲେ ତାଙ୍କୁ ଭିତର ପାଖର କାରଗାର ମଧ୍ୟରେ ନେଇ ବନ୍ଦୀ କରି ରଖ ମୁଁ ଶାନ୍ତିରେ ଯେତେବେଳେ ଫେରିଆସେ ତତ୍ପରେ ଏହି ବ୍ୟକ୍ତିଙ୍କର ଖବର ନେବି ସେ ମିଖାୟ କହିଲେ ତୁମ୍ଭେ ଯଦି କୁଶଳରେ ଫେରିଆସ ତେବେ ପରମେଶ୍ୱର ମୋତେ କହିନାହାନ୍ତି କି କି ଚମତ୍କାର ସତେ ବୁଝନ୍ତି ତ ସେଠାରେ ଜଣେ ଭାବବାଦୀ ଥିଲେ ସେଠାରେ ଏକ ଚିହ୍ନଟିଏ ଥିଲେ ସେଠାରେ ତାଙ୍କର ପରମେଶ୍ୱରଙ୍କର ଏକ ରବ ଥିଲା ପୁଣି ଏହାକୁ ମାନ୍ୟ କରିବାରେ ଅବହେଳା ତାହା ବିଚାରକୁ ଆଣିଲା ଆଜି ପବିତ୍ର ଆତ୍ମା ଆମ୍ଭମାନଙ୍କର ଭାବବାଦୀ ଅଟନ୍ତି ତାଙ୍କର ରବକୁ ଶୁଣିବାରେ ପୁଣି ଅବହେଳା ସେ ଯେ ଏହି ସବୁ ବିଷୟକୁ କହିବେ ସେଥିପାଇଁ ସେ ଧର୍ମଶାସ୍ତ୍ରରେ ସୁପରିଚିତ ହୋଇଅଛନ୍ତି ଯୀଶୁଖ୍ରୀଷ୍ଟ ସେହି ତ ପବିତ୍ର ଆତ୍ମାଙ୍କ ସ୍ୱରୂପ ଅଟନ୍ତି ଏହି ଜଣେ ମାତ୍ର ବ୍ୟକ୍ତିଙ୍କ ସହିତ ପରମେଶ୍ୱର ଭାବର ଆଦାନ ପ୍ରଦାନ କଲେ ଏଠାରେ ପରମେଶ୍ୱର କେତେକ ଜଣଙ୍କ ସହିତ ଆଦୌ ବ୍ୟବହାର କରନ୍ତି ନାହିଁ ଏହା ଜଣେ ମାତ୍ର ବ୍ୟକ୍ତିଙ୍କ ପାଇଁ ଅଟେ ଏଲିଓ ଏକ ଦଳ ନଥିଲେ ଯୋହନ ଗୋଟିଏ ଦଳ କଦାପି ନଥିଲେ ସେମାନେ ଗୋଟିଏ ଦଳର କିମ୍ବା ଗୋଟିଏ ନାମଧାରୀ ମଣ୍ଡଳୀର ବ୍ୟକ୍ତିଗଣ ନଥିଲେ ସେମାନଙ୍କ ମଧ୍ୟରୁ କେହି ଜଣେ ହେଲେ ବ୍ୟକ୍ତି ସେପରି ନଥିଲେ ମାତ୍ର ଉଭୟ ସେ ପ୍ରକାର ଧରଣର ବ୍ୟବସ୍ଥାକୁ ଦୋଷାରୋପ କରିଥିଲେ ତାହା ନିରାଟ ସତ୍ୟକଥା ଅଟେ ହଁ ଯୋହନ କହିଥିଲେ ଆମମାନେ ଯେ ଅବ୍ରାହମଙ୍କ ସନ୍ତାନଗଣଠୁ ସେ ପ୍ରକାର ବିଚାରକୁ ଆଦୌ ଭାବ ନାହିଁ ଏହି ପଥର ଗୁଡାକରୁ ପରମେଶ୍ୱର ଅବ୍ରାହମଙ୍କ ସନ୍ତାନଗଣକୁ ଉତ୍ପନ୍ନ କରିପାରନ୍ତି ଆଉ ଯୁଗାନ୍ତ ସମୟର ଚିହ୍ନଟି ଯୁଗାନ୍ତ ସମୟର ଏକ ରବକୁ ଅବଶ୍ୟ ବହନ କରି ରହିବ ଆଉ ଯୁଗାନ୍ତ ସମୟର ଚିହ୍ନଟି ବାଇବଲରେ ଯେପରି ଭାବେ ପୂର୍ବଭାସ କରାଯାଇଅଛି ତଦନୁସାରେ ହେବ ପୁଣି ଯୁଗାନ୍ତ ସମୟ ରବଟି ଯାହାକି ଯୁଗାନ୍ତ ସମୟର ଚିହ୍ନଟିକୁ ଅନୁସରଣ କରେ ତାହା ବାସ୍ତବ ରୂପେ ଧର୍ମଶାସ୍ତ୍ର ମଧ୍ୟରେ ସୁପରିଚିତ ହେବ ପୁଣି ଯାହା କିଛି ପ୍ରତିଜ୍ଞା କରାଯାଇଅଛି ତଦନୁସାରେ ଧର୍ମଶାସ୍ତ୍ର ଅନୁସାରେ ହେବ ଆଉ ଯୁଗାନ୍ତ ସମୟର ଚିହ୍ନ ଯେ କ'ଣ ହେବ ତା ବିଷୟରେ ଆମମାନେ ଲୁକ 17 ଅଧ୍ୟାୟରେ ପାଠ କରିଅଛୁ ସଦମରେ ଯାହା ଘଟିଥିଲା ଠିକ ସେହି ପରିଧାନର ଏକ ଘଟଣା ହେବ ଏକ ପ୍ରତିଜ୍ଞା ହେବ ପୁଣି ପ୍ରାକୃତିକ ରୂପେ ଆମମାନେ ସଦମକୁ ହାସଲ କରିଅଛୁ ତେବେ ଏଠାରେ ଆତ୍ମିକ ରୂପେ ଦୃଶ୍ୟମାନ ଥିବା ଚିହ୍ନକୁ ଆମମାନେ କାହିଁକି ବିଶ୍ୱାସ କରିବା ନାହିଁ ଯଦି ଧର୍ମଶାସ୍ତ୍ର ଗୁଡିକୁ ଆପଣମାନେ ବୁଝି ନ ପାରନ୍ତି ପୁଣି ଲୁକ 17 ଅଧ୍ୟାୟ ଯେ ଏକ ଚିହ୍ନ ଅଟେ ତାହାକୁ ଦେଖି ନ ପାରନ୍ତି ଆଉ ମଲାଖି 4 ଅଧ୍ୟାୟଟି ଯେ ଏକ ରବ ଅଟେ ସେଗୁଡାକୁ ଦେଖି ନ ପାରନ୍ତି ଚିହ୍ନଟି ତାହା ଥିଲା ପରମେଶ୍ୱର ଶରୀର ରୂପୀ ହୋଇ ପ୍ରଘଟ ହୋଇଥିବାର ନ୍ୟାୟ ଥିଲା ହୃଦୟର ଗୁପ୍ତ ଭାବ ଗୁଡିକୁ ଜାଣୁଥିଲେ ଆଉ ମଲାଖି 4 ଅଧ୍ୟାୟ ରବଟି ସେମାନଙ୍କର ସକଳ ରୀତିରୁ ଲୋକମାନଙ୍କୁ ଫେରାଇ ଆଣିବାର ବିଷୟ ଥିଲା ପିତାମାନଙ୍କର ବିଶ୍ୱାସକୁ ଫେରାଇ ଆଣିବାର ଚିହ୍ନ ଥିଲା ତାହା ଏକ ଚିହ୍ନ ଥିଲା କଣ ସେ କଥାକୁ ଆପଣମାନଙ୍କୁ ଜଣା କି ମୁଁ ବର୍ତ୍ତମାନ ଶେଷ କରିବାକୁ ଯାଉଅଛି ସକଳ ପ୍ରକାରର ଚିହ୍ନ ବସ୍ତୁତଃ ଗ୍ରହଣୀୟ ଅଟନ୍ତି ନିଶ୍ଚିତ ରୂପେ ତଥାପି ରବଟିଏ ଆହେ ନୁହେଁ ରବଟିଏ ଯାହାକି ସେହି ଚିହ୍ନର ଅନୁସରଣ କରେ ତାହା ସେହି ତାହା ସହିତ ଏମାନେ କୌଣସି ପ୍ରକାର କାର୍ଯ୍ୟ କରିବାକୁ ଚାହାନ୍ତି ନାହିଁ ହଁ ଯୀଶୁ ମସିହ ରୂପେ ଏକ ଚିହ୍ନ ଥିଲେ ପୀଡିତମାନଙ୍କୁ ସୁସ୍ଥ କରିବା କ୍ରମଟିକୁ ସେମାନେ ତାଙ୍କୁ ଗ୍ରହଣ କରିଥିଲେ କିନ୍ତୁ ଏକଦା ସେ କହିଥିଲେ ମୁଁ ଆଉ ମୋର ପିତା ଏକ ଆରେ ହେ ଆଶ୍ଚର୍ଯ୍ୟଜନକ ଏହି ରବଟି କିନ୍ତୁ ଗ୍ରହଣ କରାଗଲେ ନାହିଁ ସେମାନେ କହିଲେ ତୁମ୍ଭେ ଆପଣାକୁ ଈଶ୍ୱର ବୋଲାଉଅଛ ଈଶ୍ୱର ସହିତ ନିଜକୁ ସମାନ କରୁଅଛ ସେ କହିଥିଲେ ମୁଁ ଈଶ୍ୱରଙ୍କ ପୁତ୍ର ଅଟେ ଆରେ ବା ଆଶ୍ଚର୍ଯ୍ୟର କଥା ଈଶ୍ୱର ଏକ ପୁତ୍ରର ଅଧିକାରୀ କିପରି ହୋଇପାରନ୍ତି ବୁଝନ୍ତୁ ପୁତ୍ରଟିଏ ହାସଲ କରିଥିବା ବିଷୟଟି ପରମେଶ୍ୱରଙ୍କଠାରୁ ଦୂରରେ ଥାଉ କିନ୍ତୁ ଆପଣମାନେ ଦେଖନ୍ତୁ ସେମାନେ ଚିହ୍ନଟିକୁ ବିଶ୍ୱାସ କଲେ ପୀଡିତ ଜଣଙ୍କ ସୁସ୍ଥ ହୋଇପାରିଲା ଆଉ ଓହୋ ତାହା ଚମତ୍କାର ବିଷୟ ଥିଲା ତାହା କେବଳ ଉତ୍ତମ ଧରଣର କାର୍ଯ୍ୟ ଥିଲା ମାତ୍ର ରବ ଆଡ଼କୁ ଏହା ଯେତେବେଳେ ଆସିଲେ ସେମାନେ ରବଙ୍କୁ ବିଶ୍ୱାସ କରିବାକୁ ଅମଙ୍ଗ ହେଲେ ସେମାନେ କ'ଣ କହିଲେ ସେମାନେ ତାଙ୍କୁ ତଡ଼ିଦେଲେ କଣ କଥା ସେ ବିଷୟକୁ ଆପଣମାନେ ଜାଣନ୍ତି କି ବାଇବଲ ଆମମାନଙ୍କୁ ବ୍ୟକ୍ତ କରେ ପ୍ରକାଶିତ ବାକ୍ୟର ତୃତୀୟ ଅଧ୍ୟାୟରେ ଲାଓଦିକିଆ ମଣ୍ଡଳୀ ଯୁଗରେ ଆମମାନଙ୍କୁ କହେ ଯେ ସେ ସେହି ସମାଧାନ କର୍ମକୁ କରିବେ ଯେ ମଣ୍ଡଳୀର ବାହାରେ ତଡ଼ା ଯାଇଛନ୍ତି ତାହା ତ ପ୍ରଘଟୀକୃତ ହୋଇଥିବା ବଚନ ଥିଲେ ସେ ପ୍ରଘଟୀକୃତ ହୋଇଥିବା ବଚନ ଥିଲେ ସେ ଅଦ୍ୟାବଧି ପ୍ରଘଟୀକୃତ ହୋଇଥିବା ବଚନ ଅଟନ୍ତି ଲୁକରେ ବର୍ଣ୍ଣିତ ହୋଇଥିବା ସଦମର ଚିହ୍ନକୁ ଆପଣ ଯଦି ବିଶ୍ୱାସ କରିପାରନ୍ତି ଯଦି ତାହାକୁ ଆପଣମାନେ ବିଶ୍ୱାସ କରିପାରନ୍ତି ତେବେ ମଲାଖି 4 ଅଧ୍ୟାୟର ରବକୁ ଆପଣମାନେ କାହିଁକି ଗ୍ରହଣ କରି ନ ପାରନ୍ତି ଦେଖନ୍ତୁ ଆପଣମାନେ କାହିଁକି କରନ୍ତି ନାହିଁ ଆପଣମାନେ କାହିଁକି କରନ୍ତି ନାହିଁ ଏହା ପ୍ରଗତିକୃତ ହୋଇପାରନ୍ତି କେବଳ ଗୋଟିଏ ମାତ୍ର ପନ୍ଥା ଅଟେ ଯଦ୍ୱାରା ଏହାକୁ କରାଯାଇପାରେ ଚିହ୍ନଟି ପ୍ରମାଣିତ ହୋଇପାରନ୍ତି କିନ୍ତୁ ଆପଣଙ୍କୁ ରବଙ୍କୁ ଅବଶ୍ୟ ଗ୍ରହଣ କରିବାକୁ ହିଁ ଅଛି ଜାଗତିକ ରୂପେ ମୂଷା ତଳକୁ ଯିବା ପାଇଁ ଆଦେଶ ପାଇଲେ, ପୁଣି ଏକ ଆତ୍ମିକ ଚିହ୍ନକୁ ହାସଲ କରିବା ପାଇଁ, ପୁଣି ପ୍ରଜାବର୍ଗଙ୍କୁ ପିତା ପ୍ରଭୁମାନଙ୍କ ପ୍ରତିଜ୍ଞା ପ୍ରତି ଫେରସ୍ତ କରିବାକୁ ସେ ଆଦେଶିତ ହେଲେ। ମଲାଖୀ ଚତୁର୍ଥ ଅଧ୍ୟାୟ ସନ୍ତାନଗଣକୁ ଫେରାଇ ଆଣିବା ଉଦ୍ଦେଶ୍ୟରେ ଅଟେ, ପ୍ରେରିତ ମାନଙ୍କ ବିଶ୍ୱାସକୁ ଫେରାଇ ଆଣିବାର ଉଦ୍ଦେଶ୍ୟ ଅଟେ। ଆହେ ଫେରିଆସ, ହେ ଅନ୍ଧ ପୁଣି ନିରାଶ ବ୍ୟକ୍ତିଗଣ, ନିଜର ଅଧିକାରକୁ ଫେରିଆସ। ଶେଷ କରୁଥିବା ସମୟରେ ମୁଁ ଏହି କଥାଟିକୁ କହିବି, ଏହା ଶେଷ ଉକ୍ତିକୁ ପ୍ରକାଶ କରିବ। ଭାବବାଦୀ କହିଥିଲେ ସନ୍ଧ୍ୟାବେଳେ ଏହା ଦୀପ୍ତିର ଉଦୟ ବେଳା ହେବ। ଦେଖନ୍ତୁ, ସେ କହିଥିଲେ ମାନେ ତାହା ଗୋଟିଏ ଦିନ ହେବ, କହିଲେ ତତ୍ୟ ସଦାପ୍ରଭୁଙ୍କୁ ଜଣା, ତାହା ଦିନ ନୁହେଁ ଓ ରାତ୍ରି ନୁହେଁ। ମାତ୍ର ବର୍ତ୍ତମାନ ସବଳ କରନ୍ତୁ, ମୁଁ ଶେଷ କରିବାକୁ ଯାଉଅଛି। କହିଲେ ଗୋଟିଏ ଦିନ ହେବ, ଆସନ୍ତୁ ଏହାକୁ ଅନ୍ତକରଣ ଗଭୀର ସ୍ଥାନକୁ ଉତାରି ନେବା। ପୁଣି ଏହି ଏକତ୍ରିତ ଜନତାଙ୍କ ମଧ୍ୟରେ, ଏହି ପ୍ରେକ୍ଷାଳୟରେ ଉପସ୍ଥିତ ଥିବା, ଆଜି ରାତ୍ରିକାଳରେ ଉପସ୍ଥିତ ଥିବା ପ୍ରତ୍ୟେକଙ୍କ ହୃଦୟରେ ପରମେଶ୍ୱର ଏହାକୁ ଯେପରି ଉତାରି ଦେଇପାରନ୍ତି। ଭାବବାଦୀ କହିଥିଲେ ମାତ୍ର ତାହା ଗୋଟିଏ ଦିନ ହେବ, ତାହା ଦିନ ନୁହେଁ କି ରାତ୍ରି ମଧ୍ୟ ନୁହେଁ, ଏହା ଧୂମିଳ ତୁଲ୍ୟ ବର୍ଷିଲା ଦିନ ତୁଲ୍ୟ କୁହୁଡ଼ିଆରେ ଭରପୁର ଦିନ ପରି ଏକ ସମୟ ହେବ। କିନ୍ତୁ କହିଥିଲେ ମାତ୍ର ସନ୍ଧ୍ୟାକାଳରେ ଦୀପ୍ତି ହେବ। ପୁଣି ମନେ ରଖିଥାନ୍ତୁ, ସୂର୍ଯ୍ୟ ସବୁବେଳେ ପୂର୍ବ ଦିଗରେ ଉଦିତ ହୁଏ, ପୁଣି ପଶ୍ଚିମ ଦିଗରେ ଅସ୍ତ ହୁଏ, ଆଉ ସଭ୍ୟତାଟି ସବୁବେଳେ ସୂର୍ଯ୍ୟର ଅନୁକରଣ କରିଥାଏ। ସେ କଥାକୁ ଆପଣମାନେ ସମସ୍ତେ ଜାଣନ୍ତି, ତଥାପି ଧ୍ୟାନ ଦିଅନ୍ତୁ, ସେ ସମାନ ସୂର୍ଯ୍ୟ ଯାହାକି ପୂର୍ବ ଦିଗରେ ଉଦିତ ହୋଇଥାଏ, ତାହା ତ ସେହି ସମାନ ସୂର୍ଯ୍ୟ ଅଟେ ଯାହାକି ପଶ୍ଚିମ ଦିଗରେ ଅସ୍ତ ହୋଇଥାଏ। ତତ୍ପରେ ସଭ୍ୟତାଟି ବାସ୍ତବରେ ନିର୍ମିତ ରୂପେ ସୂର୍ଯ୍ୟ ସହିତ ତଳ ଦେଇ ଅଗ୍ରସର କରିଅଛି। ପରିଶେଷରେ ପୂର୍ବ ଆଉ ପଶ୍ଚିମ ବର୍ତ୍ତମାନ ପରସ୍ପରକୁ ଏକତ୍ରିତ ରୂପେ ଭେଟି ପାରିଛନ୍ତି। ଆମମାନେ ପଶ୍ଚିମ ତଟବର୍ତ୍ତୀ ଅଞ୍ଚଳରେ ଏତେବେଳେ ଅବସ୍ଥାନ କରୁଅଛୁ, ପୂର୍ବ ଆଉ ପଶ୍ଚିମରେ ଅଛୁ। ପୁଣି ମନେ ରଖିଥାନ୍ତୁ, ସୁସମାଚାର ମଧ୍ୟ ଠିକ ସେହିପରି ଭାବରେ ଅଗ୍ରସର କରିଅଛି, ଏହା ପୂର୍ବ ଦିଗରୁ ଉଦିତ ହୋଇ ଆସିଅଛି। ଯୀଶୁ ଖ୍ରୀଷ୍ଟଙ୍କ ଆଗମନର ଘଟଣାଟି ପୁତ୍ରଙ୍କର ମାତ୍ର ସୂର୍ଯ୍ୟଙ୍କର ନୁହେଁ, ପରମେଶ୍ୱରଙ୍କ ପୁତ୍ର ପୂର୍ବ ଦିଗରେ ଉଦିତ ହେଲେ, ପୂର୍ବ ଦେଶୀୟ ଲୋକମାନଙ୍କ ପ୍ରତି ପ୍ରଘଟ ହେଲେ। ଆଉ ଏପରି ଏକ ଘଡ଼ିର ବେଳା ବର୍ତ୍ତମାନ ଉପସ୍ଥିତ ହୋଇଅଛି, ଯେତେବେଳେ କି ଲୋକମାନେ ମଣ୍ଡଳୀକୁ ଯୋଗଦାନ କରିଅଛନ୍ତି, ନାମଧାରୀ ମଣ୍ଡଳୀ ଗୁଡ଼ିକୁ ପ୍ରସ୍ତୁତ କରିଅଛନ୍ତି, ଦେଖିବା ନିମନ୍ତେ ଧୂମିଳ କିରଣ ଅବସ୍ଥାନ କରି ରହିଅଛି। ଭଲ କଥା, ଆମମାନେ ଏକ ମଣ୍ଡଳୀ ହାସଲ କରିବୁ, ଆମମାନେ ଏହାକୁ ନିର୍ମାଣ କରିବୁ, ଆମମାନେ ବିଦ୍ୟାଳୟଟିଏ ନିର୍ମାଣ କରିବୁ, ଆମମାନେ ଚିକିତ୍ସାଳୟଟିଏ ନିର୍ମାଣ କରିବୁ, ଆମମାନେ ଶିକ୍ଷିତ କରିବୁ, ଆମମାନେ ଧର୍ମ ବିଦ୍ୟାଳୟଟିଏ ସ୍ଥାପନ କରିବୁ। ତାହାକୁ କରିବା ପାଇଁ ସେମାନେ ପ୍ରଚୁର ପରିମାଣ ଆଲୋକକୁ ହାସଲ କରିସାରିଥିଲେ। କିନ୍ତୁ ମନେ ରଖନ୍ତୁ, ବାଇବଲ କହିଅଛି, ପ୍ରଭୁଙ୍କର ଭାବଜଙ୍କ କହିଥିଲେ ବାଇବଲ ମଧ୍ୟରେ, ଯାହାକି ପ୍ରଭୁ ସଦାପ୍ରଭୁ ଏହା କହନ୍ତି ସେପରି ଅଟେ। ସେହି ସମାନ ସୂର୍ଯ୍ୟଟି ଯାହାକି ପୂର୍ବ ଦିଗରେ ଚମକ ଦେଇ ଜ୍ୟୋତି ପ୍ରକାଶିତ କଲା, ତାହା ପୁନଶ୍ଚ ପଶ୍ଚିମ ଦିଗରେ ଆପଣା ତେଜକୁ ପ୍ରଦାନ କରିବ। ସନ୍ଧ୍ୟାକାଳରେ ତାହା ସେପରି କରିବ, ଏହା ସନ୍ଧ୍ୟାକାଳରେ ଦୀପ୍ତି ପ୍ରଦାନ କରିବ। ସେ କି ପ୍ରକାର ଧରଣ କାର୍ଯ୍ୟକୁ କରିବେ, ତାହା ସେହି ସମାନ ଧରଣ କର୍ମକୁ କରନ୍ତି ଯାହାକୁ ସେ ଲୁକ 17 ଅଧ୍ୟାୟରେ କହିଥିଲେ। ଯୁଗାନ୍ତ ସମୟରେ ମନୁଷ୍ୟ ପୁତ୍ର ଯେତେବେଳେ ଉଦିତ ହୋଇସାରିଥିବେ, ଯେପରି ଭାବରେ ସେ ପୂର୍ବ ଦିଗରେ ଉଦିତ ହେଲେ, ସେହି ସମାନ ପୁତ୍ର ଜଣକ ତେଜ ପ୍ରକାଶ କରୁଅଛନ୍ତି, ସେହି ସମାନ ସମର୍ଥ, ସେହି ସମାନ ପବିତ୍ର ଆତ୍ମା, ସମାନ ଧରଣର ଅସ୍ତିତ୍ୱ, ସମାନ ଧରଣର କାର୍ଯ୍ୟକୁ କରୁଅଛନ୍ତି। ସନ୍ଧ୍ୟାକାଳରେ ଏହା ଜ୍ୟୋତିର ପରିଚୟରେ ପରିଚିତ ହେବ। ସେହି ସମାନ ସୂର୍ଯ୍ୟ ଯାହାକି ଅଗ୍ରସର କରି ଆସିଛନ୍ତି, ସମାନ ଧରଣର ପୁତ୍ର ଜଣକ ତଦ୍ରୂପ ଅଗ୍ରସର କରିଅଛନ୍ତି। ପୂର୍ବ ଦେଶୀୟ ଅଞ୍ଚଳରୁ ପାଓଲଙ୍କ ମାଧ୍ୟମରେ ଆସିଲେ, ପୁଣି ମାର୍ଟିନ ଲୁଥରଙ୍କ ପରେ ଥାଇ ଜର୍ମାନ ଦେଶ ମଧ୍ୟକୁ ଲମ୍ଫ ପ୍ରଦାନ କଲେ, ପରେ ନିଜର ପରବର୍ତ୍ତୀ ଆକର୍ଷଣ ମଧ୍ୟକୁ ଚାଲିଗଲେ। ପୁଣି ତହିଁରୁ ବାହାରି ଆସି ଜନ୍ ୱେସ୍ଲିଙ୍କ ଦ୍ୱାରା ଇଂଲଣ୍ଡ ଦେଶକୁ ଯାଇଥିଲେ, ଆଟ୍ଲାଣ୍ଟିକ୍ ମହାସାଗରକୁ ପାର କରି ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟକୁ ଚାଲି ଆସିଲେ, ପେଣ୍ଟିକଷ୍ଟ ମଧ୍ୟକୁ ଚାଲି ଆସିଲେ। ପୁଣି ଯେତେବେଳେ ପେଣ୍ଟିକଷ୍ଟ ସେଥିରେ ଦୌଦୁଲ୍ୟମାନ ଅବସ୍ଥାରେ ଥାଇ ସ୍ୱୟଂ ସେଥିରୁ ବାହାରି ଆସିଅଛି, ପୁଣି ଆମମାନେ ଯେତେବେଳେ ତଟବର୍ତ୍ତୀ ସ୍ଥାନରେ ଶେଷ ଭାଗରେ ଉପସ୍ଥିତ ହୋଇଅଛୁ। ସେମାନଙ୍କ ମଧ୍ୟରୁ ପ୍ରତ୍ୟେକଟି ନାମଧାରୀ ମଣ୍ଡଳୀର ରୂପରେଖକୁ ଗ୍ରହଣ କରିସାରିଛନ୍ତି। ପ୍ରାରମ୍ଭିକ ସମୟରେ ସେମାନେ ଯେପରି ଭାବରେ କରିଥିଲେ ଠିକ ତଦୃଶ ସେମାନେ କରିଅଛନ୍ତି। ପୁଣି ଯାହାକୁ ପରମେଶ୍ୱର ସଫଗ୍ରସ୍ତ କରିଥିଲେ ସେହି ସଂଗଠନ ଗୁଡ଼ିକୁ ସୃଷ୍ଟି କରିଛନ୍ତି। ପେଣ୍ଟିକଷ୍ଟ ପୁଣି ଅନ୍ୟାନ୍ୟ ମଣ୍ଡଳୀ ଗୁଡ଼ିକ ତାହା ହିଁ କରିଛନ୍ତି। ମାତ୍ର ସେ କହିଥିଲେ ସନ୍ଧ୍ୟାକାଳରେ ଦୀପ୍ତି ଉଦିତ ହେବ, ସନ୍ଧ୍ୟାକାଳରେ ସେହି ସମୟରେ ଏକ ଚିହ୍ନ ଉଦିତ ହେବେ। ବନ୍ଧୁଗଣ, ଏହାକୁ ହାତଛଡ଼ା କରନ୍ତୁ ନାହିଁ, ଏହାକୁ ଆଦୌ ହାତଛଡ଼ା କରନ୍ତୁ ନାହିଁ। ବର୍ତ୍ତମାନ ସେହି ସମାନ ସୂର୍ଯ୍ୟଟି ସମାନ ଧରଣ ଆଲୋକକୁ ବିକିରଣ କରେ, ସେହି ସମାନ ଧରଣ ପୁତ୍ର ସମାନ ପୁତ୍ରଙ୍କ ତେଜକୁ ବିକିରଣ କରନ୍ତି। ପୁଣି ତାହା ମୋହର କହୁଥିବା ବାକ୍ୟ ନୁହେଁ, ଏଠାରେ ଉପସ୍ଥିତ ଥିବା ପ୍ରତ୍ୟେକ ଜଣ ବ୍ୟକ୍ତି ତାହାକୁ ଜାଣନ୍ତି ଯେ ଏହାକୁ ବାଇବଲ କହିଥାଏ। ଯେଉଁମାନେ ତାହାକୁ ଜାଣନ୍ତି ସେମାନେ ନିଜ ନିଜ ହାତ ଉପରକୁ ଉଠାନ୍ତୁ। ତାହା ପ୍ରକୃତ ନିରାଟ ସତ୍ୟ କଥା ଅଟେ। ବର୍ତ୍ତମାନ ଆପଣମାନେ କରିପାରନ୍ତି, ଏହା ଆପଣମାନଙ୍କ ଉପରେ ନିର୍ଭର କରେ। ଏହାକୁ ବିଶ୍ୱାସ କରନ୍ତୁ ଯେ ପରମେଶ୍ୱରଙ୍କ ପୁତ୍ର ଯୀଶୁଖ୍ରୀଷ୍ଟ ମୃତ ହୋଇନାହାନ୍ତି, ସେ ତ ମୃତ ଆଦୌ ନୁହନ୍ତି, ସେ ଜୀବିତ ଅଟନ୍ତି। ସେ ବିନ୍ଦୁବାତର ମଧ୍ୟରେ ଥାଇ ଅତି ନମ୍ର ଅଟନ୍ତି, ସେ ତ ଠିକ ସେପ୍ରକାର ସଭା ମଧ୍ୟରେ ବାସ କରି ରହନ୍ତି। ଉପରକୁ ଉଠିବାର ମାର୍ଗଟି ସବୁବେଳେ ଅବନତର ବିଷୟ ଅଟେ। ଆପଣ ଆପଣଙ୍କୁ ନମ୍ର କରନ୍ତୁ, ନିଜର ସକଳ ପ୍ରକାର ସଂକୀର୍ଣ୍ଣମାନ ବିଚାର ବୁଦ୍ଧିକୁ ଦୂରେଇ ଦିଅନ୍ତୁ। ପୁଣି ପ୍ରଭୁ ଯୀଶୁଙ୍କୁ ବିଶ୍ୱାସ କରନ୍ତୁ, ଚିହ୍ନକୁ ଦେଖନ୍ତୁ, ତତ୍ପରେ ରବଙ୍କୁ ବିଶ୍ୱାସ କରନ୍ତୁ। ଆହେ ପରିତ୍ୟକ୍ତ ଜନ, ନିଜର ଅଂଶକୁ ଫେରି ଆସ, ଆସନ୍ତୁ ଆମମାନେ ନିଜ ନିଜର ମସ୍ତକକୁ ଅବନତ କରିବା। ପୁଣି ସେମାନେ ଯଦି ପ୍ରଥମ ଚିହ୍ନର ରବକୁ ବିଶ୍ୱାସ ନ କରନ୍ତି, ଯେପରିକି ମୂଷାଙ୍କ ହସ୍ତରେ ଏହା ସମର୍ପିତ ଥିଲା, ତେବେ ଦ୍ୱିତୀୟ ଚିହ୍ନକୁ ତତ୍ପରେ ପ୍ରଘଟ କର। ପୁଣି ଏହି ଦ୍ୱିତୀୟ ପ୍ରକାର ଚିହ୍ନକୁ ସେମାନେ ଯଦି ବିଶ୍ୱାସ ନ କରନ୍ତି, ତତ୍ପରେ ପାଣି ଆଣ, ପାଣି ଜୀବନକୁ ପ୍ରତିନିଧିତ୍ୱ କରେ, ତାହା ଯାହାକି ସାଗର ବକ୍ଷରେ କିମ୍ବା ନଦୀର ମଧ୍ୟ ରହିଛି, ତାକୁ ଆଣ, ତାକୁ ଶୁଖିଲା ଭୂମି ଉପରେ ଦାନ ଢାଳ, ଏହା ରକ୍ତ ହୋଇଯିବ। ସ୍ୱର୍ଗସ୍ଥ ପିତା, ଏହା ବାସ୍ତବରେ ବିଳମ୍ବରେ ବେଳା ହୋଇସାରିଛି, ତଥାପି ଆପଣ ପ୍ରତିଜ୍ଞା କରି କହିଥିଲେ ସେତେବେଳେ ସନ୍ଧ୍ୟାକାଳରେ ଜ୍ୟୋତି ହେବ। ଲୋକମାନଙ୍କ ଅନ୍ତରର ଗଭୀର ସ୍ଥାନକୁ ଏହି ବାକ୍ୟଟି ସୁସମାଚାରଟି ରବଟି ଯେପରି ଭେଦିଯାଏ, ତାହା ହିଁ କରନ୍ତୁ ଯେତେବେଳେ ସେମାନେ ଏହା ଉପରେ ଧ୍ୟାନ କରନ୍ତି, ପୁଣି ବଚନ ଦ୍ୱାରା ଏହାକୁ ଅଧ୍ୟୟନ କରନ୍ତି। ହେ ପ୍ରଭୁ, ଏହି ସମାଜଟିକୁ ଆଶୀର୍ବାଦ କରନ୍ତୁ, ଏହି ପ୍ରଜାବର୍ଗଙ୍କୁ ଆଶୀର୍ବାଦ କରନ୍ତୁ। ପୀଡ଼ିତ ଅବସ୍ଥାରେ ଥାଇ ଏଠାରେ ସେମାନଙ୍କର ପଶିଥିବା ବେଳାକୁ ଦେଖନ୍ତୁ। ଗରିବ ସନ୍ତାନ ପ୍ରାୟ ଧକ୍କା ଦିଆଯାଇ କଢ଼ାଯାଇଛନ୍ତି, ପୁଣି ଦଳିତ ପ୍ରାୟ ହୋଇଛନ୍ତି। ପୁଣି ଏହାକୁ ବୁଝୁଥିବା ଯୋଗୁଁ ଯେ ଶୟତାନ ଏହାକୁ କରିଥିଲା, ପୁଣି ବିଷୟ ଗୁଡ଼ାକ ସେଠାରେ ଯେତେବେଳେ ଅବସ୍ଥାନ କରି ରହିଥିଲା, ତହିଁରୁ ସେମାନଙ୍କୁ ଅନ୍ଧ କରି ପକାଇବା ନିମନ୍ତେ ତାହା ସେପରି କରିଥିଲା। ସେମାନେ ଯେପରି ଏକମନା ହୋଇ ଆଜିର ରାତ୍ରିକାଳରେ ଯୀଶୁଖ୍ରୀଷ୍ଟଙ୍କୁ ବିଶ୍ୱାସ କରିପାରନ୍ତି, ପୁଣି ସେ ଯେ ମୃତ୍ୟୁରୁ ଜୀବିତ ହୋଇସାରିଛନ୍ତି, ତାଙ୍କର ସେ ପ୍ରତିଜ୍ଞାଟିକୁ ଯେପରି ବିଶ୍ୱାସ କରିପାରନ୍ତି। ଆପଣ କହିଥିଲେ ଯେଉଁ ବେଳାରେ ସେମାନେ ଚିନ୍ତା କରୁନଥିବେ ସେତେବେଳେ ମନୁଷ୍ୟ ପୁତ୍ରଙ୍କର ଆଗମନ ହେବ, ସେ ଆସିବେ। ଠିକ ଏହି ସମୟରେ ମଣ୍ଡଳୀ ଏହାକୁ ଯେତେବେଳେ ହାସଲ କରିଅଛି, ବହୁଳ ଅର୍ଥକୁ ହାସଲ କରିଅଛି, ଲକ୍ଷାଧିକ ଡଲାରର ଭବନ ଗୁଡ଼ାକୁ ନିର୍ମାଣ କରୁଅଛି, ସେମାନେ ତ ଅଧିକ ରୂପେ ଆରାମଦାୟକ ହୋଇ ଉଠିବେ। ପିତା, ମୁଁ ବିଶ୍ୱାସ କରେ ପଛରେ କୋଣରେ ଠିଆ ହୋଇ ରହିଥିବା ଅବସ୍ଥାରେ, ଖଞ୍ଜଣିଟିଏ ବଜାଉଥିବା ଅବସ୍ଥାରେ, ଟୋପିଟିଏ ସେମାନଙ୍କ ହାତରେ ଧରିଥିବା ଅବସ୍ଥାରେ, ପୁଣି ମୁକ୍ତି ସେନା ପରି ପୁରୁଣା ଡ୍ରମ୍ ଖଣ୍ଡିକୁ ଆଦରି ନେଇଥିବା ଅବସ୍ଥାରେ, ତତ୍ପରେ ଆଜିର ରାତ୍ରିକାଳରେ ଏହି ବିରାଟ ସଭାଗାର ଭିତରେ ବସି ରହିଥିବେ, ପୁଣି ଜଗତର ନମୁନାରେ ଆପଣମାନଙ୍କୁ ସଜାଇବାକୁ ଚେଷ୍ଟା କରୁଥିବେ। ଭକ୍ତିର ବେକ ତ ଧରନ୍ତି, ମାତ୍ର ତାହାର ଶକ୍ତିକୁ ଅସ୍ୱୀକାର କରୁଅଛନ୍ତି। ହେ ପ୍ରଭୁ, ଆଉ ଥରେ ଆଜିର ରାତ୍ରିକାଳରେ ପ୍ରଦାନ କରନ୍ତୁ। ପ୍ରଭୁ, ସାମସନ୍ ଯେପରି ଚିତ୍କାର କରି ଉଠିଥିଲେ, ହେ ପ୍ରଭୁ କେବଳ ଥରକର ପାଇଁ, ହେ ପ୍ରଭୁ କେବଳ ଥରକର ପାଇଁ କରନ୍ତୁ। ଆପଣ ଯେ ଖ୍ରୀଷ୍ଟ ଅଟନ୍ତି ଏହା ପରିଚିତ ହେଉ, ଆପଣ ଯେ ପରମେଶ୍ୱର ପୁତ୍ର ଅଟନ୍ତି, ପୁଣି ଆଜି କାଲି ଆଉ ଚିରଦିନ ସମାନ ଥିବା ଖ୍ରୀଷ୍ଟ ଅଟନ୍ତି ତାହା ସୁଚାରୁ ରୂପେ ପରିଚିତ ହେଉ। ପୁଣି ଆମମାନଙ୍କ ମଧ୍ୟରେ ସ୍ୱୟଂ ଆପଣଙ୍କୁ ପରିଚିତ କରାନ୍ତୁ, ଯେପରିକି ସେମାନେ ଚିହ୍ନଙ୍କୁ ଦେଖିପାରନ୍ତି, ଏପରି ହୋଇପାରେ ଯେ ସେମାନେ ରବଙ୍କୁ ବିଶ୍ୱାସ କରିପାରନ୍ତି। ଏହାକୁ ମୁଁ ଯୀଶୁଖ୍ରୀଷ୍ଟ ନାମରେ ନିବେଦନ କରେ, ଆମେନ୍। ଯଥାଶୀଘ୍ର ଆମମାନେ ପ୍ରାର୍ଥନା ଧାଡ଼ିକୁ ଡାକିବାକୁ ଯାଉଅଛୁ। ମୁଁ ଦେଖିପାରିଛି ଯେ ଠିକ୍ ଏହି ମୁହୂର୍ତ୍ତରେ ଏହା ବାସ୍ତବର ସମୟ ଥିଲା, ଆମମାନେ ସାଙ୍ଗ କରିଦେବାର ସମୟ ଥିଲା, କିନ୍ତୁ ଆସନ୍ତୁ ପ୍ରାର୍ଥନାର ସମୟକୁ ପ୍ରାର୍ଥନା ଏକ ଧାଡ଼ିକୁ ଲାଭ କରିବା, ପ୍ରାର୍ଥନା ଏକ ଛୋଟକାଟ ଧାଡ଼ିକୁ ଲାଭ କରିବା। ତତ୍ପରେ ଆସନ୍ତାକାଲି ଆମମାନେ ଏହାକୁ ପୁନର୍ବାର ଆରମ୍ଭ କରିବୁ। ସେ ଆଜି ପ୍ରାର୍ଥନାର କାର୍ଡ ଗୁଡାକୁ ବାଣ୍ଟି ଦିଅନ୍ତି, ସେହେତୁ ପ୍ରତ୍ୟେକ ଆମମାନେ କାର୍ଡ ଗୁଡାକୁ ବଣ୍ଟନ କରିଥାଉ। ସୁତରାଂ ପ୍ରତ୍ୟେକ ଜଣ ଯେଭଳି ଧାଡ଼ିକୁ ଆସନ୍ତି ସେମାନେ ସୁଯୋଗଟିଏ ଯେପରି ଲାଭ କରିପାରନ୍ତି, ଏକ ଅଦ୍ଭୁତର ସମୟ ଅଟେ। ପ୍ରାର୍ଥନାର ଧାଡ଼ିକୁ ଚାଲି ଆସର ବିଷୟ ତାହା ଆପଣଙ୍କୁ ଆଦୌ ସୁସ୍ଥତା ଦିଏ ନାହିଁ। ଯେ କେହି ବ୍ୟକ୍ତି ଏହାକୁ ଜାଣନ୍ତି, ପ୍ରତ୍ୟେକ ଆରାଧନା ସଭାରେ ଏଠାରେ ଆରୋଗ୍ୟ ଲାଭ କରିଥିବା ଲୋକମାନଙ୍କ ଅପେକ୍ଷା ଢେର ସଂଖ୍ୟକ ଲୋକ ସେତେବେଳେ ଆରୋଗ୍ୟତା ଲାଭ କରିଥାନ୍ତି। ବୁଝନ୍ତୁ ସବୁବେଳେ ସେପରି ହୁଏ, ପବିତ୍ର ଆତ୍ମା ଠିକ୍ ଏତିକି ବେଳେ ସର୍ବସ୍ଥାୟୀ ଅଟନ୍ତି, ସେ କେବଳ ବିଶ୍ୱାସୀଗଣଙ୍କୁ ହାସଲ କରିବାକୁ ଚେଷ୍ଟା କରୁଅଛନ୍ତି, ତାହା ହିଁ ସବୁକିଛି ବିଷୟ ଅଟେ। ସେ ହାସଲ କରିପାରନ୍ତି ପାଉଲଙ୍କ ମଧ୍ୟରେ ଥିଲା ପରି ପ୍ରାର୍ଥନା କାର୍ଡ ପି ସଂଖ୍ୟା ଗୁଡ଼ିକୁ ବାଣ୍ଟି ଦିଅନ୍ତୁ। ଆସନ୍ତୁ ଦେଖିବା ଆମମାନେ କେଉଁ ସ୍ଥାନ ପର୍ଯ୍ୟନ୍ତ ପହଞ୍ଚି ସାରିଛୁ। ଭଲ କଥା, ଏକ ନମ୍ବରରୁ ଡାକନ୍ତୁ 1, 2, 3, 4, 5, 6, 7, 8, 9, 10, ସେମାନଙ୍କୁ ଏହି ସ୍ଥାନରେ ଠିଆ ହେବାକୁ ଦିଅନ୍ତୁ। ଯଦି ଆପଣମାନେ ଇଚ୍ଛା କରିବେ ସେମାନଙ୍କର ପ୍ରାର୍ଥନା କାର୍ଡ ଗୁଡାକ ପାଉଲଙ୍କ ସମୟ ପରି ଅଟେ। 1ରୁ 10 ନମ୍ବର ପର୍ଯ୍ୟନ୍ତ କାର୍ଡଧାରୀ ବ୍ୟକ୍ତିଗତ ଏହି ଆଡ଼କୁ ଆସି ଠିଆ ହୁଅନ୍ତୁ। ଯଦି ଠିଆ ହେବାକୁ ଆପଣମାନେ ସକ୍ଷମ ହୋଇପାରନ୍ତି, ଯଦି ଆପଣ ଠିଆ ହୋଇପାରନ୍ତି ନାହିଁ, ତେବେ କେହି ଜଣେ ଅନ୍ୟ ବ୍ୟକ୍ତି ଆପଣଙ୍କୁ ସାହାଯ୍ୟ କରିବାକୁ ଆମମାନେ ପ୍ରବନ୍ଧ କରିବୁ। 10, 1, 2, 3, 4, 5, 6, 7, 8, ଖୁବ୍ ଭଲ କଥା, ଅଧିକା 2ଟି ମାତ୍ର, 8, 9, 10, ଖୁବ୍ ଉତ୍ତମ କଥା ଅଟେ। 10ରୁ 15 ସଂଖ୍ୟା ବିଶିଷ୍ଟ ତା ଅଧିକା 5ଟି କାର୍ଡ ଅଟେ। 15ରୁ 20 ସଂଖ୍ୟକ ବିଶିଷ୍ଟ କାର୍ଡଧାରୀଗଣ ଆପଣମାନେ ଠିଆ ହୋଇପାରନ୍ତୁ। ତେବେ ଆପଣମାନେ ପି ଅକ୍ଷରର କାର୍ଡ ସହିତ ସୁଚାରୁ ରୂପେ ଅଛନ୍ତି ବୋଲି ମୁଁ ଦେଖିପାରେ। 15ରୁ 20 ସଂଖ୍ୟା ବିଶିଷ୍ଟ କାର୍ଡଧାରୀ ବ୍ୟକ୍ତିଗଣ, 20ରୁ 25 ସଂଖ୍ୟା କାର୍ଡଧାରୀ ଆପଣମାନେ ଯେ ସେପରି ରହିଛନ୍ତି, ଆସନ୍ତୁ ତାହାକୁ ଆମେ ଦେଖିବା। ପୁଣି ଅବଶିଷ୍ଟ ଉପସ୍ଥିତ ମଣ୍ଡଳୀ ପ୍ରକୃତରେ ଭକ୍ତିଭାବ ଧରି ରହିଥାନ୍ତୁ, କେବଳ କିଛି ସମୟ ପାଇଁ ସେପରି କରନ୍ତୁ। ତାହା ତ 1ରୁ 15 ସଂଖ୍ୟା ବିଶିଷ୍ଟ କାର୍ଡ ଗୁଡିକ ହେବ, ପି ଅକ୍ଷର ଧରି ପ୍ରାର୍ଥନା କାର୍ଡ ଗୁଡିକ ହେବ, ଏହା ସେପରି ଅଟେ ନା? 15ରୁ 25 ପର୍ଯ୍ୟନ୍ତ କାର୍ଡଧାରୀ ସଂଖ୍ୟା ଗୁଡିକ ଅଟେ। ପୁଣି ଅନ୍ୟାନ୍ୟ ସଭାସଦଗଣ ବାସ୍ତବ ଉପରେ ଭକ୍ତିଭାବ ହୁଅନ୍ତୁ, ସମାଜକୁ ଯେତିକିଟା ସମ୍ମାନ ଦିଅନ୍ତି ଠିକ୍ ସେତିକିଟା ସମ୍ମାନ ପରମେଶ୍ୱରଙ୍କୁ ଦିଅନ୍ତୁ। ଆପଣମାନେ ଏହାକୁ ପରମେଶ୍ୱର ପ୍ରତି ଉଦ୍ଧାରି ଅଟନ୍ତି, ଅଳ୍ପ ସମୟ ପାଇଁ ଧ୍ୟାନ ଦେଇ ଶୁଣନ୍ତୁ, ପୁଣି ବିଚାର କରି ଦେଖନ୍ତୁ। ଆଉ ଲୋକମାନଙ୍କୁ ସେମାନେ ଯେ ପ୍ରସ୍ତୁତ କରୁଅଛନ୍ତି ଏପରି ମୁଁ ବିଚାର କରେ, ସେମାନେ ଯେଉଁମାନେ କି ପ୍ରସ୍ତୁତ ହେଉନାହାନ୍ତି, ଯଦି ପ୍ରାର୍ଥନାର କାର୍ଡ ଖଣ୍ଡେ ସେମାନେ ପାଇଛନ୍ତି, ସେମାନେ ପ୍ରତ୍ୟେକ ଜଣ ଧାଡ଼ିରେ ଠିଆ ହୋଇନାହାନ୍ତି, ସେମାନେ ଲାଭ କରିବେ। ଅଳ୍ପ ସମୟ ଭିତରେ ସେମାନେ ମୋତେ କହିବେ, ଆଉ ତତ୍ପରେ ସେମାନେ କରିବେ, ତତ୍ପରେ ଆମେମାନେ ବୁଝିବୁ ଯେ ଏପରି ହୋଇପାରେ କେହି ଜଣେ ବ୍ୟକ୍ତି ବଧିର ଥାଇପାରନ୍ତି, କିମ୍ବା କେହି ଜଣେ ଅନ୍ୟ ବ୍ୟକ୍ତି ଅଛନ୍ତି ଯିଏ କି କହି ନ ପାରନ୍ତି। ବନ୍ଧୁଗଣ, ଏହି ସଂଖ୍ୟା ବିଶିଷ୍ଟ କାର୍ଡ ଗୁଡିକ ସହିତ ସେମାନେ ଯେ ଏଠାରେ କେଉଁ ସ୍ଥାନ ଅଛନ୍ତି ସେ କଥା ମୁଁ ଆଦୌ ଜାଣେ ନାହିଁ। ଏଠାକୁ ଜଣେ ବାଳକ ଅଗ୍ରସର କରି ଆସେ, ସେ ଯେତେବେଳେ ସାମ୍ନାକୁ ଚାଲି ଆସେ ପୁଣି କାର୍ଡ ଗୁଡିକୁ ଫେଣ୍ଟି ଦେଇ ମିଶାଇ ଦିଏ ଆପଣମାନଙ୍କ ସମ୍ମୁଖରେ ସେପରି କରିଥାଏ, ତତ୍ପରେ ଆପଣଙ୍କୁ ପ୍ରାର୍ଥନାର କାର୍ଡ ଖଣ୍ଡିଏ ଧରାଇ ଦିଏ, ତତ୍ପରେ ଆଗକୁ ଯଥାସମ୍ଭବ ଚାଲି ଆସେ, ଆପଣମାନଙ୍କ ମଧ୍ୟରୁ ପ୍ରତ୍ୟେକ ଜଣଙ୍କୁ ପଶି ପଡ଼ିବାକୁ କହିଥାଏ, ଆଉ ଆପଣଙ୍କୁ ତତ୍ପରେ ପ୍ରାର୍ଥନାର କାର୍ଡ ଖଣ୍ଡିକେ ଦେଇଥାଏ। ବୁଝନ୍ତି ତ, ସେମାନେ ଯେ ଯେତେବେଳେ କେଉଁ ପାଖରେ ଅଛନ୍ତି ତାହା ମୋର ଅଜଣା। ଏହି ଶିଶୁ ସନ୍ତାନଟିକୁ ଏହି ସ୍ଥାନଟିର ଆଡ଼କୁ ନେଇ ଆସିବାକୁ ଚେଷ୍ଟା କରୁଅଛି। ବୁଝନ୍ତୁ, ପୁଣି ଅନ୍ୟମାନେ ମୁଁ ସେ ବିଷୟରେ କିଛି ହିଁ ଜାଣେ ନାହିଁ, ତାହାକୁ ଜାଣିବା ପାଇଁ ମୋ ପାଖରେ ଅନ୍ୟ କିଛି ପନ୍ଥା ନାହିଁ। ମୁଁ ଏପରି ଧାରଣା କରେ ଯେ ଏହାକୁ ଯେପରି ଭାବରେ ଅଭିଷେକ କରିବା ପାଇଁ ଈଶ୍ୱର ମନସ୍ଥ କରନ୍ତି ଠିକ୍ ସେହିପରି ଭାବେ ଅଭିଷିକ୍ତ କରିଥିଲେ। ଆଉ ଏତେବେଳେ ଆପଣମାନଙ୍କ ମଧ୍ୟରୁ ଅବଶିଷ୍ଟ ଗଣ ଯେଉଁମାନେ ପ୍ରାର୍ଥନାର କାର୍ଡ ଗୁଡିକୁ ପାଇନାହାନ୍ତି, ନିଜ ନିଜର ହସ୍ତଗୁଡାକୁ ଉପରକୁ ଉଠାନ୍ତୁ, କହନ୍ତୁ ପ୍ରାର୍ଥନାର କାର୍ଡ ଖଣ୍ଡିଏ ମୁଁ ପାଇନାହିଁ, କିନ୍ତୁ ମୁଁ ପୀଡିତ ଅଟେ। ନିଜର ହସ୍ତଦ୍ୱୟ ଉପରକୁ ଉଠାନ୍ତୁ, ଭବନର ଯେକୌଣସି ପାଖରେ ଅଛନ୍ତି ସେପରି କରନ୍ତୁ। ଆପଣମାନେ ଯେ କେଉଁ ସ୍ଥାନରେ ଉପସ୍ଥିତ ଅଛନ୍ତି ତାହାକୁ ମୁଁ ସେତିକିଟା ମହତ୍ତ୍ୱ ଦିଏ ନାହିଁ। କେବଳ ନିଜର ହସ୍ତଦେହ ଉପରକୁ ଉଠାନ୍ତୁ। ଆଚ୍ଛା, ତେବେ ଏଠାରେ ସେତିକିଟା ସଂଖ୍ୟକ ଲୋକ ନାହାନ୍ତି, ବର୍ତ୍ତମାନ ନାହାନ୍ତି, ଭଲ କଥା। ତଦନୁସାରେ ଏହା ପ୍ରାର୍ଥନା କରିବା ନିମନ୍ତେ ସେତିକିଟା ସମୟ ଆଜି ପୁଣି ଆସନ୍ତାକାଲିର ପ୍ରାର୍ଥନା ଧାଡ଼ି ନିମନ୍ତେ ନେବ ନାହିଁ। ଏଠାରେ କେବଳ 20 ଜଣ ବ୍ୟକ୍ତି ସାମ୍ନାରେ ଉପସ୍ଥିତ ଅଛନ୍ତି। ସେମାନଙ୍କ ବିହୁନେ ଏଠାରେ ଅନ୍ୟ କେତେକ ଜଣ ବ୍ୟକ୍ତି ଯେଉଁମାନେ କି ପୀଡିତ ଅଛନ୍ତି ଉପସ୍ଥିତ ରହିଛନ୍ତି, ତାହା ଉତ୍ତମ ବିଷୟ ଅଟେ। ଯାହାକୁ ସେପରି ଭାବେ ଆପଣମାନେ ଯିଏ ଗ୍ରହଣ କରନ୍ତି ସେ ବିଷୟକୁ ଦେଖି ମୁଁ ଖୁବ୍ ପ୍ରସନ୍ନ ଅଟେ। ସମ୍ଭବତଃ ଆପଣମାନେ ଯେତିକିଟା ବିଶ୍ୱାସ କରିଥିଲେ କହିଲୁ ଅଧିକ କିଛି ବିଶ୍ୱାସକୁ ଆପଣମାନେ ହାସଲ କରିଥିଲେ ବୋଲି ମୁଁ ବିଚାର କରିଥିଲି। ବୁଝନ୍ତି ତ, ଧ୍ୟାନ ଦିଅନ୍ତି ତ, ଆପଣ ଯଦି ନିଜର ସୁସ୍ଥତାକୁ ସ୍ୱୀକାର କରିଥିଲେ ତେବେ ନିଜର କାର ଖଣ୍ଡିକୁ ଦୂରକୁ ଫୋପାଡ଼ି ଦିଅନ୍ତୁ। ପରମେଶ୍ୱର ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ତା ପ୍ରକୃତରେ ଅସଲି ବିଶ୍ୱାସ ଅଟେ। ଅନ୍ୟ କେହି ଜଣେ ବ୍ୟକ୍ତି ଆପଣଙ୍କ ପରେ ହସ୍ତଦେହ ଥୋଇଲେ ନାହିଁ, ଆପଣ ଖ୍ରୀଷ୍ଟଙ୍କ ପରେ ନିଜର ହସ୍ତଦେହକୁ ଥୋଇଛନ୍ତି। ଆଉ ଆଜିର ରାତ୍ରି କାଳରେ ଆପଣମାନେ ଏହି ସ୍ଥାନରେ ଅଛନ୍ତି, ତାହା ପ୍ରାର୍ଥନାର ଥାଳି ମଧ୍ୟକୁ ଯାଉଥିବା ବିଷୟଟି ନୁହେଁ। ଏହି କାହାଣୀଟିକୁ ଆପଣମାନେ ଜାଣନ୍ତି ଯେ ନାରୀଙ୍କ ପରି କଥାଟି ଯିଏକି ତାଙ୍କ ବସ୍ତ୍ର ଝୁମ୍ପାକୁ ଛୁଇଁଥିଲେ, ଆଉ ଯୀଶୁ ତତ୍କ୍ଷଣାତ୍ ପଛକୁ ବୁଲି ପଡ଼ିଥିଲେ, ପୁଣି ସେ ଯେ ତାଙ୍କୁ ସ୍ପର୍ଶ କରିଥିଲେ ତାହା ସେ ତାଙ୍କୁ ଦେଖି ଚିହ୍ନିଥିଲେ। କେତେଜଣ ବ୍ୟକ୍ତି ସେ କାହାଣୀକୁ ମନେ ପକାନ୍ତି? ନିଶ୍ଚିତ ରୂପେ ଆପଣମାନେ ତାହା ମନେ ପକାନ୍ତି। ଆଉ ସେ ଯେ ଅଟନ୍ତି ତାହା ଆପଣମାନେ ବିଶ୍ୱାସ କରନ୍ତି କି? ଏପ୍ରିଲ 4 ପର୍ବରେ ବାଇବଲ କହିଅଛି ଯେ ସେ ଆମମାନଙ୍କ ମହାଯାଜକ ଠିକ ଏହି ସମୟ ଅଟନ୍ତି, ଯିଏକି ଆମମାନଙ୍କ ସକଳ ଦୁର୍ବଳତାରେ ସ୍ପର୍ଶ କରାଯାଇପାରନ୍ତି। ଭଲ କଥା, ସେ ଯଦି କାଲି ଆଜି ପୁଣି ଚିରଦିନ ସମାନ ଅଟନ୍ତି ତେବେ ସେହି ସମାନ ପ୍ରକାର ସେ କାର୍ଯ୍ୟ କରିବେ ନାହିଁ କି? ଏଠାରେ ରାତି ପରେ ରାତି ସେ ଏହାକୁ କରିନଥିଲେ କି? ଅନ୍ୟାନ୍ୟ ଉପାସନା ଗୁଡ଼ିକରେ କେତେଜଣ ବ୍ୟକ୍ତି ଉପସ୍ଥିତ ଥିଲେ ପୁଣି ତାଙ୍କୁ ଏହା କରିଥିବାର ଦେଖିଥିଲେ, କେବଳ ଠିଆ ହୋଇପାରନ୍ତୁ। ନିଶ୍ଚିତ ରୂପେ ବୁଝନ୍ତି ତ, ସମସ୍ତ ବିଶ୍ୱରେ ହୋଇଅଛି, ସେ ଜାଣନ୍ତି, ସେ ଆପଣମାନଙ୍କ ବିଷୟରେ ସବୁ କିଛି ଜାଣନ୍ତି। ମୁଁ ଯେ କଣ କରିବାକୁ ଚେଷ୍ଟା କରୁଅଛି ତାହାକୁ ବୁଝନ୍ତୁ। ଆପଣମାନଙ୍କୁ କଣ କରିବା ପାଇଁ ମୁଁ ଚେଷ୍ଟା କରୁଅଛି ସେ କଥାକୁ କେତେଜଣ ବ୍ୟକ୍ତି ବୁଝନ୍ତି? ଧ୍ୟାନ ଦିଅନ୍ତି ତ, ଆପଣମାନଙ୍କ ପାଇଁ ମୁଁ ଚାହେଁ। କେହି ଜଣେ ବ୍ୟକ୍ତି ଆପଣମାନଙ୍କ ଉପରେ ବିନା ହାତ ଦେହକୁ ରଖନ୍ତୁ ତାହା ମୁଁ ଚାହେଁ। ଆପଣମାନେ ଯେ ଈଶ୍ୱରଙ୍କ ଅସଲି ସମ୍ପଦ ହୁଅନ୍ତୁ ସେ କଥାକୁ ମୁଁ ଚାହେଁ। କହନ୍ତୁ, ଯୀଶୁଖ୍ରୀଷ୍ଟ, ମୁଁ ଆପଣଙ୍କୁ ବିଶ୍ୱାସ କରେ, ଏତେବେଳେ ମୁଁ ଆପଣଙ୍କୁ ନିଜର ଆରୋଗ୍ୟକର୍ତ୍ତା ରୂପେ ଗ୍ରହଣ କରିବାକୁ ଚାହେଁ। ମୋର ତ୍ରାଣକର୍ତ୍ତା ରୂପେ ମୁଁ ଏତେବେଳେ ଆପଣଙ୍କୁ ସ୍ୱୀକାର କରିବାକୁ ଚାହେଁ। ମୋର ସମ୍ପୂର୍ଣ୍ଣ ହୃଦୟ ସହିତ ମୁଁ ଏହାକୁ ବିଶ୍ୱାସ କରିବାକୁ ଚାହେଁ। ଏହାର ସକଳ କାର୍ଯ୍ୟ ଶେଷ ହୋଇସାରିଅଛି। ତତ୍ପରେ ସେ ପ୍ରତିଜ୍ଞାଟିକୁ ଦୃଢ଼ତାର ସହିତ ଧରି ରଖନ୍ତୁ, ନିଜର ସ୍ୱୀକାରୋକ୍ତିକୁ ଦୃଢ଼ କରି ଧରନ୍ତୁ, ପୁଣି ଏହାର ସହିତ ଆଗକୁ ବଢି ଚାଲନ୍ତୁ। କଣ ଘଟେ ତାହାକୁ ଲକ୍ଷ୍ୟ କରନ୍ତୁ। ବୁଝନ୍ତି ତ, କଣ ଘଟେ ତାହାକୁ ଲକ୍ଷ୍ୟ କରନ୍ତୁ, ଧ୍ୟାନ ଦିଅନ୍ତି ତ। ଆପଣମାନଙ୍କୁ କରିବା ପାଇଁ ମୁଁ ଯେତେବେଳେ ତାହା ହିଁ ପ୍ରୟାସ କରୁଅଛି। ଆମେମାନେ ବିଶ୍ୱାସ କରିଥିବା ପ୍ରକୃତ ମାର୍ଗଟି ତାହା ହିଁ ବିଚାରିତ ହୋଇ ରହିଅଛି। ଆପଣମାନେ କଣ କରିବେ? 4 ପ୍ରାର୍ଥନା କାର୍ଡ 4 ଆଉ 19 ବିଶିଷ୍ଟ ଉଭୟ ମିଳୁନାହାନ୍ତି। ପ୍ରାର୍ଥନା କାର୍ଡ 4 କୌଣସି ବ୍ୟକ୍ତିଙ୍କ ପାଖରେ ଥିବା ବିଷୟଟିକୁ ଦେଖନ୍ତୁ, ନିଜ ପାଖରେ ବସିଥିବା ସାଥୀଙ୍କ କାର୍ ଉପରେ ନଜର ପକାନ୍ତୁ। ପ୍ରାର୍ଥନା କାର୍ଡ 4 ପୁଣି ଅବଶିଷ୍ଟଙ୍କ ସଂଖ୍ୟା ବିଶିଷ୍ଟ ଅଟେ। ଖୁବ୍ ଭଲ କଥା, କିଛି କ୍ଷଣ ପାଇଁ ଅଟେ, ଅପେକ୍ଷା କରନ୍ତୁ। ଦେଖନ୍ତୁ, ଯଦି ମୁଁ ତାଙ୍କୁ ନ ଡାକେ ତେବେ ତା ଉପରେ ମୁଁ ଦୋହରାଇବାର ବିଷୟକୁ ହାସଲ କରିଥାଏ। ଆପଣ ଲକ୍ଷ୍ୟ କରନ୍ତୁ, କଣ କହନ୍ତି ଆପଣମାନେ 4 ବିଶିଷ୍ଟ କାର୍ଡକୁ ପାଇଲେ କି? 19 ବିଷୟରେ କଣ କହନ୍ତି? 4 ବିଶିଷ୍ଟ ପ୍ରାର୍ଥନା କାର୍ ଖଣ୍ଡିକ ଅଦ୍ୟାବଧି ହସ୍ତଗତ ହୋଇନାହିଁ, କିମ୍ବା 19 ଧାରୀ କାର୍ ଖଣ୍ଡିକ ଅଦ୍ୟାବଧି ମିଳିନାହିଁ। ସେହି କାର୍ ଦ୍ୱୟକୁ କେହି ଜଣେ ଯଦି ହାସଲ କରିଛନ୍ତି ତେବେ ଆପଣମାନେ ଧାଡି ମଧ୍ୟକୁ ଯଦି ଚାଲି ଆସିପାରନ୍ତି, କିମ୍ବା ଦେଖନ୍ତୁ, ବୁଝନ୍ତୁ, ଏହା ଏପରି ହୋଇପାରେ କେହି ହେଲେ ହାସଲ କରିଛନ୍ତି। ସେହି ଛୋଟ ଶିଶୁଟି କାର୍ଡଟିଏ ପାଇଛି କି? ଖୋଜି ଦେଖନ୍ତୁ, ତାହା ନୁହେଁ, ତାହା ସେହି ସଂଖ୍ୟାଟି ନୁହେଁ। ଏଠାରେ ଉପସ୍ଥିତ ଥିବା ଏହି ନାରୀ ଜଣକ କାର୍ ଖଣ୍ଡିଏ ପାଇଛନ୍ତି କି? ଏହି ଚକଯୁକ୍ତ ଗାଡ଼ିରେ ବସିଥିବା ନାରୀ ଜଣକ ତାକୁ ପାଇଛନ୍ତି କି? ତାଙ୍କର ସଂଖ୍ୟାଟିକୁ ଯାଞ୍ଚ କରି ଦେଖନ୍ତୁ, ତାହା ଅଟେ କି? ତାହା ତାଙ୍କର ସଂଖ୍ୟା ଅଟେ କି? ଜଣେ ନାରୀ ଖଟ ଉପରେ ପଡ଼ିଛନ୍ତି ନା, ସେମାନେ ଏହାକୁ ପାଇଥିଲେ, ସେମାନେ ଅଟନ୍ତି, ସବୁକିଛି ବିଷୟ ବର୍ତ୍ତମାନ ଏହା ଅଟେ। ଭଲ କଥା, ଖୁବ୍ ଭଲ କଥା। ପୁଣି ଆପଣମାନେ ଯେଉଁମାନେ କି ବର୍ତ୍ତମାନ ପ୍ରାର୍ଥନା କାର୍ ଖଣ୍ଡେ ପାଇସାରିଛନ୍ତି ସେଗୁଡ଼ିକ ଧରି ରଖନ୍ତୁ। ପରମେଶ୍ୱରଙ୍କ ଅନୁଗ୍ରହ ଦ୍ୱାରା ଆମ୍ଭେମାନେ ଏତେବେଳେ ପ୍ରାର୍ଥନା ସଭା କାର୍ଯ୍ୟ କରିବାକୁ ଯାଉଅଛୁ।
ପୁଣି ବନ୍ଧୁଗଣ, ଏହା ଆମମାନେ ହାସଲ କରିବାକୁ ଥିବା ଶେଷ ରାତ୍ରି ବେଳା ହୋଇଥିବା ଦୃଷ୍ଟିରୁ ସେପରି ଅଟେ।
ଆସନ୍ତାକାଲି ରବିବାରର ଉପରଓଳି ଅଟେ। ଆସନ୍ତୁ ଆପଣମାନଙ୍କୁ ନିର୍ବଚ୍ଛିନ୍ନ କରିବା। ବର୍ତ୍ତମାନ ଯେତେଗୁଡ଼େ ଅବିଶ୍ୱାସ ଆପଣମାନଙ୍କର ରହିଅଛି ସେଗୁଡ଼ିକୁ ଅଗ୍ରସରେ ଦୂରେଇ ଦିଅନ୍ତୁ। ପୁଣି ଅଦରକାର ଥିବା ସକଳ ଚିନ୍ତାଧାରାକୁ ଦୂରେଇ ପକାନ୍ତୁ। ପୁଣି ତାହାକୁ ପକ୍କା ପରେ ଥୋଇ ଦିଅନ୍ତୁ, ତାହା ପୁଣି ଉପରେ ନିଜ ପାଖକୁ ରଖନ୍ତୁ। ଏହା ଯେ ପ୍ରକାର ଥିଲା କହନ୍ତୁ, ପ୍ରଭୁ ଯୀଶୁ ମୁଁ ଆପଣଙ୍କୁ ବିଶ୍ୱାସ କରିଦେଉଅଛି। କେତେଜଣ ବ୍ୟକ୍ତି ତାହାକୁ ସେ ପ୍ରକାର କହିବେ, ଆପଣମାନଙ୍କୁ ଅଶେଷ ଧନ୍ୟବାଦ ଦିଏ। ପରମେଶ୍ୱର ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ପୁଣି କେହି ଜଣେ ହେଲେ ଛାଡି ଯାଆନ୍ତୁ ନାହିଁ, ଖୁବ୍ ଧୀରସ୍ଥିର ଭାବରେ ବସିଥାନ୍ତୁ ଆଉ ବିଶ୍ୱାସ କରନ୍ତୁ। ଏହି ସ୍ଥାନଟିକୁ ଧ୍ୟାନ ଲଗାଇ ରହନ୍ତୁ। ପୁଣି ଏତେବେଳେ ନଜର ପକାନ୍ତୁ, ପରମେଶ୍ୱରଙ୍କ ପରିଚୟ ପ୍ରଦାନର ବିଷୟଟି ସବୁବେଳେ ସୁପରିଚିତ ହୋଇ ଆସିଅଛି। କଣ ହୋଇ ସାରିଅଛି ତାହା ପୂର୍ବରୁ ଦୃଷ୍ଟିଗୋଚର ହୋଇପାରେ, ପୁଣି କଣ ହୋଇ ଆସିଛି ତାହା ପ୍ରକାଶ କରିଥାଏ, ତାହା କିପରି ଧରଣର ବିଷୟ ଅଟେ, ପୁଣି କଣ ଘଟିବ ସେସବୁକୁ ପ୍ରକାଶ କରିଥାଏ, ସେ କଥାକୁ ଆମମାନେ ଜାଣୁ। ସେହିପରି ଭାବେ ଭାବଦିଗଣ ଅବଗତ ହୋଇଥିଲେ, ସେହିପରି ଭାବେ ଯୀଶୁ ମସିହ ରୂପେ ପରିଚିତ ଥିଲେ। ସେତେବେଳେ ସେ ଯେଉଁ ମସିହ ଥିଲେ ଆଜି ମଧ୍ୟ ସେହି ସମାନ ଧରଣର ମସିହ ସେ ଅଟନ୍ତି। କେବଳ ଏହି ଜଗତରେ ଥିବା ଅବସ୍ଥାରେ ସେହି ଆତ୍ମିକ ଶରୀର ବିହୀନ ଅବସ୍ଥାରେ ଥିଲେ। ମୋର ଓଡ଼ି ଆପଣମାନଙ୍କ ଶରୀରକୁ ବ୍ୟବହାର କରିବା ଉଦ୍ଦେଶ୍ୟରେ ସେ ଆପଣଙ୍କ ଆତ୍ମାକୁ ଫେରି ପଠାଇଥିଲେ। ପୁଣି ଏହାକୁ ଆପଣମାନେ ସମ୍ଭବତଃ କରିପାରି ନଥାନ୍ତେ। ଧର୍ମଶାସ୍ତ୍ରରେ ରହିଥିବା ସେ କଥାକୁ ଆମମାନେ ଜାଣୁ, ପ୍ରତ୍ୟେକ ଯୁଗରୁ ଜଣେ ମାତ୍ର କେବଳ, କିନ୍ତୁ ଲକ୍ଷ୍ୟ କରନ୍ତୁ, ତଥାପି ଆପଣମାନେ ଏହାକୁ ବିଶ୍ୱାସ କରନ୍ତି, ଅଦ୍ୟାବଧି ବିଶ୍ୱାସ କରିପାରନ୍ତି। ପୁଣି ଆପଣମାନେ ଅନ୍ୟାନ୍ୟ କେତେକ ବିଷୟକୁ ହାସଲ କରିଛନ୍ତି ଯାହାକୁ ଆପଣମାନେ ପ୍ରତ୍ୟେକ ଦିନ କରିପାରନ୍ତି। କିପରି ହୋଇଥାନ୍ତା, ମୋର ଅଙ୍ଗୁଳିଟି ଯଦି ମନସ୍ଥ କରିଥାନ୍ତା, ଯେହେତୁ ତାହା ମୋର ଚକ୍ଷୁ ନୁହେଁ, ତେଣୁ ଏହା ମୋର ଅଙ୍ଗୁଳି ହୋଇ ଆଉ କେବେ ରହିବାକୁ ଯାଉନାହିଁ, କଣ ହୋଇପାରିଥାନ୍ତା? ଏହି ବାହୁଟି ଯଦି କହନ୍ତା, ମୁଁ ଆଉ କଦାପି ଉପରକୁ ଉଠିବି ନାହିଁ, ଯେହେତୁ ମୁଁ ଚକ୍ଷୁଟିଏ କିମ୍ବା କର୍ଣ୍ଣଟିଏ ନୁହେଁ, ମୁଁ ଗୋଟିଏ ବାହୁ ହୋଇ ରହିବାକୁ ଯାଉନାହିଁ, ତେବେ ତ ଏହା ମୋର ଶରୀରକୁ ପଙ୍ଗୁ କରିଦେବ। ଆପଣ ତାହା ହିଁ ହୋଇଥାନ୍ତି। ପରମେଶ୍ୱର ଯେପରି ହେବାକୁ ଆପଣଙ୍କୁ ଅବସ୍ଥାନ କରନ୍ତି। ଓରାଲ ରବର୍ଟସ, ବିଲି ଗ୍ରାହମ, ପୁଣି ଟନି ଅସବର୍ଣ୍ଣ ବିଷୟରେ ମୁଁ ଅନେକବାର ବିସ୍ମୟ ପ୍ରକାଶ କରିଥାଏ, ବହୁଧା ବିସ୍ମିତ ହୋଇଥାଏ। ଏହି ବ୍ୟକ୍ତିମାନଙ୍କ ମଧ୍ୟରୁ କେତେକ ଜଣ ସେଠାକୁ ଚାଲି ଆସନ୍ତି, ପୁଣି କହନ୍ତି, ପରମେଶ୍ୱରଙ୍କ ଗୌରବ କରନ୍ତୁ, ଏହାକୁ ବିଶ୍ୱାସ କରନ୍ତୁ, ବିଶ୍ୱାସରେ ସାହସିକ ଅଟନ୍ତି, ବାହାରକୁ ଚାଲି ଯାଆନ୍ତି। ପୁଣି ସେମାନେ ସତେଜ ହେଲା ପରି ସତେଜ ହୋଇପଡନ୍ତି, ତତ୍ପରେ ବାହାରେ ଚାଲି ଯାଆନ୍ତି। ବିଲି ଗ୍ରାହମ ଏକ ସମାଚାର ସହିତ ଠିଆ ହୋଇପଡନ୍ତି, ପୁଣି କିଛି ମିନିଟ ପାଇଁ ଜନସମୂହକୁ ପ୍ରଚାର କରନ୍ତି ଆଉ କହନ୍ତି, ନିଜର ସିଦ୍ଧାନ୍ତକୁ ନିର୍ଣ୍ଣୟକୁ ଗ୍ରହଣ କରନ୍ତୁ, ପୁଣି ବେଦିନ କରିବାକୁ ଚାଲି ଆସନ୍ତୁ, କେବଳ ସେଠାରେ ଠିଆ ହୋଇ ରହନ୍ତୁ, ଆଦୌ କୌଣସି ଦିଗକୁ ଯାଆନ୍ତୁ ନାହିଁ। ସେ ପଚାରିଲେ, ତେବେ ବିଲି ତୁମେ ସେ ପ୍ରକାର ବିଷୟକୁ କାହିଁକି କରିଥାଅ? କହିଥିଲି ମୋର ସମାଚାରଟି ଆଗକୁ ବଢ଼ିଥିଲା, ଏହା ପରମେଶ୍ୱରଙ୍କର ଆସିଲା, ତାହା ସତ୍ୟ କଥା ଅଟେ। ସେ ସଦମର ମଣ୍ଡଳୀ ମଧ୍ୟରେ ଅଛନ୍ତି, ଯାହା ପ୍ରକୃତରେ ହେବାକୁ ସ୍ଥିରୀକୃତ ହୋଇ ରହିଥିଲା, ବାସ୍ତବରେ ତାହା ହିଁ ଅଟେ। ତାଙ୍କର ନାମ ଅବ୍ରାହାମରୁ ହ୍ୟାମ୍ରେ ଶେଷ ହେଉଅଛି। ଛଅଟି ଅକ୍ଷରମାଳା ଅବ୍ରାହାମ ସାତଟି ଅକ୍ଷର ମାଳାର ସମଷ୍ଟି ଅଟେ। ମଣ୍ଡଳୀର ସମାଚାର ବାହକଙ୍କୁ ଦେଖନ୍ତୁ, ସେଠାରେ ବାବିଲରେ ଯାଇ ଉପସ୍ଥିତ ହୋଇଥିଲେ, ସେ ବିଷୟକୁ ଲକ୍ଷ୍ୟ କଲେ କି ନିଶ୍ଚିତ ରୂପେ ମନ ପରିବର୍ତ୍ତନ ଯୋଗ୍ୟ ସମାଚାରକୁ ଗ୍ରହଣ କରି ରଖିବା ନିମନ୍ତେ ସେହି ଦେଶରେ କେହି ଜଣେ ହେଲେ ବ୍ୟକ୍ତି ଯୋଗ୍ୟ ନଥିଲେ। ଠିକ୍ ବିଲି ଗ୍ରାହମଙ୍କ ସମାଚାର ପରି ଅଟେ, ସେ ସେଠାରେ ଠିଆ ହୋଇଥାନ୍ତି, ସେଠାରୁ ପୁଣି ଦୂରକୁ ଚାଲି ଯାଆନ୍ତି ଆଉ ଚାଲି ଯାଇ ରାତ୍ର ଭୋଜନ ସମାପ୍ତ କରି ଶୋଇବାକୁ ଚାଲି ଯାଆନ୍ତି, ପୁଣି ମାଲ୍ଟେଡ୍ ଦୁଗ୍ଧ ପାନ କରନ୍ତି, ତାହା ଯଥୋଚିତ ବିଷୟ ଅଟେ। ପୁଣି ଯେତେବେଳେ କି ଆପଣଙ୍କୁ ଠିଆ ରହି ଶୈତାନ ଗୁଡାକ ସହିତ ନିହାତି ପକ୍ଷେ ଯୁଦ୍ଧ କରିବାକୁ ହିଁ ଅଛି। ଏକଦା ଲଙ୍ଗ ବିଚ୍ ସମୁଦ୍ର କୂଳରେ ଭାଇ ଜ୍ୟାକ୍ ଆଉ ମୁଁ ଥିଲୁ, ଆପଣଙ୍କ ପିତା ସେଠାରେ ଠିଆ ହୋଇଥିଲେ ଆଉ ସେଠାରେ ଫୁଲର ମହାଶୟ ଶ୍ରୀଯୁକ୍ତ ଫୁଲର ଠିଆ ହୋଇଥିଲେ, ଚାର୍ଲସ ଫୁଲର ଜଣେ ଉତ୍ତମ ଭାଇ ସେଠାରେ ଠିଆ ହୋଇ ପ୍ରଚାର କରୁଥିଲେ। ସେ ଅପରାହ୍ନ ସମୟରେ ପ୍ରାୟତଃ 2 କିମ୍ବା 3 ହଜାର ସଂଖ୍ୟକ ଜନବୃନ୍ଦ ସେଠାରେ ଉପସ୍ଥିତ ଥିଲେ। ଆମମାନେ ସେଠାରେ ବସି ପଡ଼ିଲୁ, ପୁଣି ତାଙ୍କ ପ୍ରସଙ୍ଗକୁ ଶୁଣିଲୁ, ତାଙ୍କ ଉତ୍ତାରେ ସେ ପ୍ରେକ୍ଷାଳୟଟିକୁ ମୁଁ ଭଡ଼ାକାରେ ନେଇଥିଲି ଆଉ ସେ ସେଠାରେ ଠିଆ ହେଲେ ପୁଣି ଏକ ଉତ୍ତମ ଧରଣର ଶିକ୍ଷା ଦେଲେ ଆଉ କହିଲେ ଏଠାରେ ଉପସ୍ଥିତ ଥିବା କେହି ଜଣେ ବ୍ୟକ୍ତି ଖ୍ରୀଷ୍ଟଙ୍କୁ ଗ୍ରହଣ କରିବାକୁ ଇଚ୍ଛୁକ ଥିଲେ କି ଦୁଇ କିମ୍ବା ତିନି ଜଣ ବ୍ୟକ୍ତି ସେମାନଙ୍କର ଶିଶୁ ସନ୍ତାନ ମାନଙ୍କୁ ସମର୍ପଣ କରିବା ଉଦ୍ଦେଶ୍ୟରେ ସାମ୍ନାକୁ ଆସିଲେ। ଏହି ଜଣେ ଭଦ୍ର ନାରୀ କହିଲେ ଯେ ସେ ଏହାକୁ ଗ୍ରହଣ କରିବାକୁ ଚାହିଁଥିଲେ। କେହି ଜଣେ ଦିକନ ମହାଶୟ ସାମ୍ନାକୁ ଚାଲି ଆସିଲେ, ପୁଣି ପ୍ରାର୍ଥନା ଅର୍ପଣ କଲେ, ପଛକୁ ଫେରିଗଲେ, ପୁଣି ଯଥାସ୍ଥଳରେ ବସି ପଡିଲେ, ହସ୍ତଗୁଡ଼ିକୁ ମର୍ଦ୍ଦନ କଲେ, ପୁଣି ପଛକୁ ବୁଲି ପଡି ବାହାରକୁ ଚାଲିଗଲେ। ତାଙ୍କର ବୁଦ୍ଧିମତା ବିଷୟଟି ତାହା ହିଁ ଥିଲା, ଖୁବ୍ ଉତ୍ତମ ବସ୍ତ୍ରଗୁଡ଼ିକୁ ପରିଧାନ କରି ରହିଥିବା ସୁଶୋଭିତ ଲୋକଗୁଡ଼ାକ ଥିଲେ, ସେଠାରୁ ଚାଲି ଯାଉଥିଲେ। ସେଠାକୁ ମୋର ସମାଜଟି ପ୍ରବେଶ କଲେ, ଲମ୍ବା ଜ୍ୟାକେଟ୍ ଗୁଡ଼ାକ ପିନ୍ଧିଥିଲେ, ତକଯୁକ୍ତ ଚୌକି ଗୁଡ଼ାକରେ ବସିଥିଲେ। ଅନ୍ଧ, ଲୁଲା, ଛୋଟା, କୁଜା, ପ୍ରେତାତ୍ମାଗ୍ରସ୍ତ ଲୋକଗୁଡ଼ାକ ସେମାନେ ଥିଲେ। ଆପଣମାନଙ୍କର ବିଶ୍ୱାସ ଯେତେବେଳେ ସାମ୍ନାସାମ୍ନି ହୁଏ, ସେତେବେଳେ ସେପରି ଧରଣର ଦୃଶ୍ୟ ଦେଖିବାକୁ ମିଳେ। ପୁଣି ଏଠାରେ ଖ୍ରୀଷ୍ଟରେ କଣ ହୋଇପାରନ୍ତି ଯାହାକୁ ମୁଁ ଦାବି କରି କହିଅଛି? ପୁଣି ଅବିଶ୍ୱାସୀ ଗଣ ଏତେବେଳେ ଚାରିପାଖକୁ ଫେରି ବସିଛନ୍ତି, କିଛିଟା ଛିଦ୍ରକୁ ପାଇବା ପାଇଁ ଇଚ୍ଛା କରୁଛନ୍ତି। ବୁଝନ୍ତୁ, କେବଳ ଗୋଟିଏ ମାତ୍ର ଛିଦ୍ରକୁ ତ୍ରୁଟି ଦୁର୍ବଳତାକୁ ପାଇବା ପାଇଁ ଜଗି ବସିଛନ୍ତି। ମନେ ରଖନ୍ତୁ, ଏଠାରେ କିଛି ଦିନ ପୂର୍ବେ ମୁଁ ଟରାଣ୍ଟୋରେ ସେଠାରେ ଠିଆ ହୋଇ ଆମେ ପ୍ରଚାର କରୁଥିଲୁ, ପୀଡିତ ମାନଙ୍କ ପାଇଁ ପ୍ରାର୍ଥନା କରୁଥିଲୁ। ମୁଁ ଏକ ପ୍ରକାର ଅପ୍ରାକୃତିକର ଆତ୍ମାର ଉପସ୍ଥିତିକୁ ଅନୁଭବ କରୁଥିଲି। ଏହା ମୋର ବାମ ପାର୍ଶ୍ୱରେ ବସି ରହିଥିଲା, ମୁଁ ଏହାକୁ ଦେଖିବାରେ ଲାଗିଲି। ସେଠାରେ ଜଣେ ବ୍ୟକ୍ତି ବସିଥିଲେ, ଏକଦଳ ବ୍ୟକ୍ତି ତାଙ୍କୁ ଭଡ଼ାର ସୂତ୍ରରେ ସେନାକୁ ଆଣି ମୋତେ ବସରେ କରିବାକୁ ଚାହିଁଥିଲେ। ସେ ସେନା ଛାଉଣୀର ପ୍ରତ୍ୟେକ ସ୍ଥାନକୁ ଯାଇ ଘୁରାଘୁରି କରୁଥିଲା, ପୁଣି ସୈନିକଗଣଙ୍କୁ ସେମାନଙ୍କ ହାତରେ ସମର୍ପଣ କରୁଥିଲା, ପୁଣି ସେମାନଙ୍କୁ ବସରେ କରି କୁକୁର ଗୁଡ଼ାକ ପରି ଭୋକିବାକୁ ଆଉ ସେପରି ଧରଣ ବିଭିନ୍ନ ଆଚରଣକୁ ଦେଖାଇବାକୁ ବାଧ୍ୟ କରୁଥିଲା, ସମ୍ମୋହିତ କରୁଥିଲା। ସେହି ମନ୍ଦ ଆତ୍ମାକୁ ମୁଁ ଅନୁଭବ କଲି, ଏହା ଯେ କେଉଁ ଆଡୁ ଆସୁଥିଲା ତାହାକୁ ମୁଁ ଜାଣିନଥିଲି। ମୁଁ ଦେଖିବାରେ ଲାଗିଲି, ସେ କଳା ବାଦଲ ଛାଇକୁ ମୁଁ ଦେଖିଲି। କିଛି ସମୟ ପାଇଁ ମୁଁ ଅପେକ୍ଷା କଲି, ମୁଁ କହିଲି, ତୁମ୍ଭେ ଶୟତାନର ସନ୍ତାନ, ସେପରି ଧର ଏକ ମନ୍ଦ ପ୍ରବୃତ୍ତିର ପାଇଁ ଶୟତାନ ତୁମର ଚକ୍ଷୁକୁ କିହେତୁ ଅନ୍ଧକାର ପକାଇଛି? ଯେହେତୁ ପରମେଶ୍ୱରଙ୍କୁ ପରାଜିତ କରିବାକୁ ତୁ ଏଠାରେ ଆସିଅଛୁ, ଈଶ୍ୱରଙ୍କ ଆତ୍ମାଙ୍କୁ ଆହ୍ୱାନ ଦେବାକୁ ଆସିଅଛୁ, ତେଣୁ ସେମାନେ ତୋତେ କାବୁରେ ନେଇ ବାହାରକୁ ତଡ଼ିଦେବେ। ସେ ଠିକ୍ ସେହି ସମୟରେ ପକ୍ଷାଘାତ ଆକ୍ରାନ୍ତ ହୋଇପଡିଲା, ପୁଣି ଅଦ୍ୟାବଧି ପକ୍ଷାଘାତ ରୋଗରେ ପୀଡ଼ାଯୁକ୍ତ ଅଟେ। ଧ୍ୟାନ ଦିଅନ୍ତି ତ, ଆମ୍ଭେମାନେ ମଣ୍ଡଳୀ ସହିତ ଆଦୌ ଖେଳ ଖେଳିନଥାଉ। କେତେଜଣ ବ୍ୟକ୍ତି ଉପାସନା ଗୁଡ଼ିକର ଉପସ୍ଥିତି ହୋଇସାରିଛନ୍ତି, ପୁଣି ସମାନ ଧର ଘଟଣାବଳୀକୁ ଘଟିଥିବାର ଦେଖିଛନ୍ତି। ଯେଉଁ ଘଟଣା ଗୁଡ଼ିକ ଘଟିଥାଏ ସେଗୁଡ଼ିକୁ ଆପଣମାନେ ନିଶ୍ଚୟ ଦେଖିଛନ୍ତି ନା? ନିଶ୍ଚିତ ରୂପେ ତାହା ସତ୍ୟକଥା ଅଟେ। ମନେ ରଖନ୍ତୁ, ଭକ୍ତିଭାବ ବହନ୍ତୁ। ପୁଣି ଏଠାରେ ଅଛନ୍ତି ସର୍ବପ୍ରଥମ ବ୍ୟକ୍ତି ଜଣକ ବୋଲି ମୁଁ ବିବେଚନା କରେ, ତାହା ସଠିକ ବିଷୟ ଅଟେ ନା? ପୁଣି ଦେଖନ୍ତୁ, ମୁଁ ପ୍ରଚାର କରିଅଛି ଏହି ଦିନରେ ଗହଣରେ ଘଟିବାକୁ ବ୍ୟବସ୍ଥିତ ହୋଇ ରହିଅଛି, ସେ କଥାକୁ ମୁଁ ଯଥାର୍ଥ ରୂପେ ଆପଣମାନଙ୍କୁ କହିଅଛି। ଏହା ଯଦି ଘଟିତ ହୁଏ ତେବେ ତାହା ଏକ ଚିହ୍ନ ଅଟେ, ତାହା ହିଁ ଅଟେ ଯାହାକି ଚିହ୍ନଟିଏ ଥିଲା। ତତ୍ପରେ ଚିହ୍ନ ସହିତ ଯେଉଁ ରବଟି ଅନୁସୃତ ହୁଏ ତାଙ୍କୁ ବିଶ୍ୱାସ କରନ୍ତୁ, ବୁଝନ୍ତି ତ? ପୁଣି ଏହିଠାରେ ଜନୈକ ସ୍ତ୍ରୀ ଲୋକ ଉପସ୍ଥିତ ଅଛନ୍ତି, ବାସ୍ତବ ରୂପେ ଆପଣମାନେ ନୂତନ କରି ଆଗନ୍ତୁକ ଗଣ ଅଟନ୍ତି। ଏହା ସାଧୁ ଜୋହନଙ୍କ ସୁସମାଚାରର ଚତୁର୍ଥ ଅଧ୍ୟାୟ ପରି ଅଟେ, ଯେଉଁଠାରେ ଆମମାନଙ୍କର ପ୍ରଭୁ ଯୀଶୁ ଜଣେ ସ୍ତ୍ରୀ ଲୋକଙ୍କୁ ଉପନିକଟ ଭେଟିଥିଲେ। ସେମାନେ ବିଗତ ଜୀବନରେ ପରସ୍ପରକୁ କଦାପି ଭେଟି ନଥିଲେ, ତଥାପି ତାର ସମସ୍ୟାରେ କଣ ଥିଲା ସେ କଥା ପ୍ରଭୁ ତାଙ୍କୁ କହିଥିଲେ। ପୁଣି ସେହି ଜଣକ ଯେ ମସିହ ଥିଲେ ଏହାକୁ ସେ ବୁଝିପାରିଥିଲେ। ଆପଣମାନେ କାହାଣୀକୁ ଜାଣନ୍ତି କି? ଏଠାରେ ପୁନର୍ବାର ତାହା ହିଁ ରହିଅଛି, ଜଣେ ପୁରୁଷ ପୁଣି ଜଣେ ନାରୀ ପରସ୍ପରଙ୍କୁ ଭେଟନ୍ତି, ଆଉ ସେହି ଜଣକ ସେହି ନାରୀଟି ନୁହନ୍ତି, ପୁଣି ମୁଁ ମଧ୍ୟ ସେହି ପୁରୁଷଟି ନୁହେଁ, ତଥାପି ସେ ତ ସେହି ପରମେଶ୍ୱର ସମାନ ରୂପେ ଅଟନ୍ତି। ଧ୍ୟାନ ଦିଅନ୍ତି ତ, ପୁଣି ଯୀଶୁ କହିଥିଲେ ଯୋହନ 14:12 ପଦରେ କହିଥିଲେ, ଯେ ସକଳ କର୍ମକୁ ମୁଁ କରିଥାଏ ତୁମମାନେ ମଧ୍ୟ ସେହିସବୁ କର୍ମ କରିବ। ଆଉ ହେ ଭଦ୍ରା, ତୁମ ସହିତ ମୋର ଆଦୌ ଜଣାଶୁଣା ନାହିଁ, ସେଠାରେ ତୁମେ କଣ ଉଦ୍ଦେଶ୍ୟକୁ ନେଇ ଠିଆ ହୋଇଅଛ ସେ ବିଷୟରେ କୌଣସି ପ୍ରକାର ଧାରଣା ନାହିଁ। ଏହା ଘରେଲୁ ସମସ୍ୟା ଥାଇପାରେ, ଏହା କୌଣସି ଅନ୍ୟ ଜଣେ ବ୍ୟକ୍ତିଙ୍କ ବିଷୟରେ କିଛି ଥାଇପାରେ, ହୋଇପାରେ ଆପଣ ପୀଡିତା ଅଟନ୍ତି, ସମ୍ଭବତଃ ଏହା ଅଟେ। ଏପରି ହୋଇପାରେ ଯେ ତୁମେ କିଛିଟା ଭାରାକ୍ରାନ୍ତ ବିଚାରକୁ ନେଇ ସେଠାରେ ଠିଆ ହୋଇଥାଇପାର। ଏହା ଯଦି ତାହା ହିଁ ଅଟେ ତେବେ କଣ ଯେ ଘଟେ ତାହାକୁ କେବଳ ସନ୍ଧାନ କରି ଦେଖାଏ, ବୁଝନ୍ତି ତ? ଏପରି ମଧ୍ୟ ହୋଇପାରେ ଯେ ତୁମେ କିଛିଟା ବିଷୟକୁ ନକଲ କରୁଅଛ, ଏହା ଯାହା କିଛି ବିଷୟ ଅଟେନା କାହିଁକି ମୁଁ କରେ ନାହିଁ। ହୋଇପାରେ ଆପଣ ଅସଲି ବିଶ୍ୱାସୀ ଅଟନ୍ତି, ସେ କଥାକୁ ମୁଁ ଆଦୌ ଜାଣେ ନାହିଁ, ମାତ୍ର ପରମେଶ୍ୱର ଜାଣନ୍ତି। ତଥାପି ସେ ଆପଣଙ୍କୁ ସତ୍ୟ କଥାଟିଏ କହିଛନ୍ତି ଅଥବା କହିନାହାନ୍ତି, ସେ କଥାକୁ ଆପଣ ଜାଣିଯିବେ। ଆପଣ ଜାଣିଯିବେ କାହିଁକି, ଏହା ଯଦି ସତ୍ୟ କଥା ହୋଇଥାଏ ତେବେ ଏହାକୁ ଆପଣ ଜାଣିଯିବେ। ବର୍ତ୍ତମାନ ଦେଖନ୍ତୁ, ତାହା ସେ ବିଷୟଟି ଅଟେ ଯାହାକୁ ଆପଣଙ୍କର ବିଶ୍ୱାସକୁ ଅବଶ୍ୟ ଗ୍ରହଣ କରିବାକୁ ହିଁ ଅଛି। ଏଠାକୁ ଆପଣ ଚାଲି ଆସିବାର ଉଦ୍ଦେଶ୍ୟଟି ଆପଣଙ୍କୁ କି ପ୍ରକାର ଅନୁଭୂତିକୁ ଦେବ। ପୁଣି ଯେ କେହି ବ୍ୟକ୍ତି ଯଦି ବିଶ୍ୱାସ କରନ୍ତି ଯେ ଏହା ଭ୍ରାନ୍ତିଜନକ ବିଷୟ ଅଟେ, ତେବେ ଆପଣ ଏଠାକୁ ଚାଲି ଆସନ୍ତୁ, ପୁଣି ସେହି ପୀଡ଼ିତଙ୍କୁ ନିଅନ୍ତୁ, ଏଠାକୁ ଚାଲି ଆସନ୍ତୁ, ପୁଣି ଏହାର ଅବଶିଷ୍ଟ ବିଷୟ ଗୁଡ଼ିକୁ ଗ୍ରହଣ କରନ୍ତୁ। ତତ୍ପରେ ଆପଣ ଏହାକୁ ଯଦି ସାଧନ କରି ନ ପାରନ୍ତି ତେବେ ମୋତେ ଆଦୌ ଦୋଷାରୋପ କରି କିଛି ନ କହନ୍ତୁ। ବୁଝନ୍ତି ତ, ପୁଣି ହେ ଭଉଣୀ, ଏ ଆରକୁ ଦେଖନ୍ତୁ, କେବଳ କିଛି ସମୟ ପାଇଁ ଦେଖନ୍ତୁ, ଆଉ ମୋର କିଛି ହେଲେ ଧାରଣା ନାହିଁ। ଆପଣଙ୍କ ବିଷୟରେ ଆଦୌ ସେପରି କିଛି ଜଣାଶୁଣା ନାହିଁ। ସେଠାରେ ଠିଆ ହୋଇ ରହିଥିବା ଜଣେ ନାରୀ ମାତ୍ର ଆପଣ ଅଟନ୍ତି, ଆଉ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଯଦି ପରମେଶ୍ୱର ପୁତ୍ର ଅଟନ୍ତି, ଯାହାଙ୍କୁ ମୁଁ ବାଇବଲରୁ ପ୍ରମାଣିତ କରିସାରିଛି, ପୁଣି ଯୁଗାନ୍ତର ଦିନମାନଙ୍କରେ ସେ ଯେ ପୁନଶ୍ଚ ଆସିବେ ତାହାକୁ ପ୍ରତିଜ୍ଞା କରି କହିଥିଲେ, ଆଉ ଆପଣ ଆତ୍ମାଙ୍କର ପରିପୂର୍ଣ୍ଣତାର ସହିତ ସ୍ୱୟଂକୁ ପ୍ରଘଟ କରିବେ ବୋଲି ପ୍ରତିଜ୍ଞା କରି କହିଥିଲେ। ଠିକ୍ ଯେପରି ଭାବରେ ମଣ୍ଡଳୀଟି ଅଗ୍ରସର କରି ଆଗକୁ ବଢୁଅଛି, ଯେପରିକି ଏକ ମନୁଷ୍ୟର ମଧ୍ୟରୁ ଏହା ଚାଲି ଆସେ, ପାଦଦେଶର ଅବସ୍ଥାରୁ ଆରମ୍ଭ କରିଥାଏ, ଅଣ୍ଟା ପର୍ଯ୍ୟନ୍ତ ଅବସ୍ଥାକୁ ବଢି ଆସେ, ତତ୍ପରେ ମୁଣ୍ଡ ପର୍ଯ୍ୟନ୍ତ ବଢି ଆସେ। ପ୍ରଥମ ମଣ୍ଡଳୀର ସମୟଠାରୁ ଆରମ୍ଭ କରି ଉପର ଦିଗ ପର୍ଯ୍ୟନ୍ତ ପର୍ଯ୍ୟାୟକ୍ରମେ ବଢିଥାଏ। ପୁଣି ମୁଣ୍ଡ ତାହା ତ ଶରୀରର ସର୍ବଶ୍ରେଷ୍ଠ ଅଂଶ ଅଟେ, ଆଉ ଶରୀରଟି ବୃଦ୍ଧି ଲାଭ କରି ଆସିଅଛି। ପ୍ରଥମ ମଣ୍ଡଳୀର ସମୟଠାରୁ ଆରମ୍ଭ କରି ପର୍ଯ୍ୟାୟକ୍ରମେ ଉପର ପର୍ଯ୍ୟନ୍ତ ଉଚିତ ରୂପେ ଅଗ୍ରସର କରିଅଛି। ଏହି ସ୍ଥାନରେ ସକଳ ପ୍ରକାର ସଂସ୍କାର ସମୟରେ ଅଗ୍ରସର କରି ବର୍ତ୍ତମାନ ସମୟ ପର୍ଯ୍ୟନ୍ତ ଅଗ୍ରସର କରି ଆସିଅଛି। ଏହା ତ ଧାର୍ମିକତାବାଦର ଯୁଗ ମଧ୍ୟ ଦେଇ ଅଗ୍ରସର କରିଅଛି, ପବିତ୍ରୀକରଣର ମଧ୍ୟ ଦେଇ ଆସିଅଛି, ପବିତ୍ର ଆତ୍ମାଙ୍କ ବାପ୍ତିସ୍ମର ଯୁଗ ଦେଇ ଆସିଅଛି। ବର୍ତ୍ତମାନ ଏହା ତ ମସ୍ତକଙ୍କର ଯୀଶୁଖ୍ରୀଷ୍ଟଙ୍କର ସମୟ ମଧ୍ୟକୁ ଆସିଅଛି, ଶରୀରଙ୍କ ମଧ୍ୟକୁ ଚାଲି ଆସିଅଛି, ଖ୍ରୀଷ୍ଟଙ୍କର ଶରୀର ମଧ୍ୟକୁ ଚାଲି ଆସିଅଛି। ସେ ତ ସେଇ ଜଣ ଅଟନ୍ତି ଯିଏକି ଜାଣନ୍ତି, କାମ କରିବାକୁ ମୋର ହାତଟି ଅକ୍ଷମ ଅଟେ, କେବଳ ମୋର ମୁଣ୍ଡ ଦ୍ୱାରା ଚାଳିତ ହୁଏ, କିନ୍ତୁ ସେହି ତ ଜଣେ ମାତ୍ର ସତ୍ୟ ଅଟନ୍ତି ଯିଏକି ସବୁକିଛି ଜାଣନ୍ତି, ତାହା ହିଁ ସେହି କାରଣ ଅଟେ ଯେଉଁପାଇଁ ସେ ବଚନ ଅଟନ୍ତି। ମୁଁ ଆଦୌ ବଚନ ନୁହେଁ, ମୁଁ ଜଣେ ମନୁଷ୍ୟ ଅଟେ, କିନ୍ତୁ ଆପଣ ଧ୍ୟାନ ଦିଅନ୍ତୁ, ସେ ଏହି ଶରୀରଟିକୁ ବ୍ୟବହାରରେ ଆଣନ୍ତି, ଯେହେତୁ ଏହି ଶରୀରକୁ ପବିତ୍ର କରିବା ନିମନ୍ତେ ସେ ମୃତ୍ୟୁଭୋଗ କଲେ, ଯେପରିକି ସେ ଏହାର ବ୍ୟବହାରରେ ଆଣିପାରନ୍ତି, ପୁଣି ଏକ ବରଦାନକୁ ପ୍ରଦାନ କରନ୍ତି। ଠିକ୍ ଏହାକୁ ଇୟର୍ ମଧ୍ୟରୁ ଜଣେ ଟାଣି ଆଣିବାର କାର୍ଯ୍ୟପରି ଅଟେ, ତତ୍ପରେ ପବିତ୍ରତ୍ମ ଏହାକୁ ସାଦରରେ ଗ୍ରହଣ କରି ନିଅନ୍ତି। ତତ୍ପରେ ଆପଣ ଯେ କଣ କରିଛନ୍ତି ସେ କଥାକୁ ସେ ଯଦି ବର୍ଣ୍ଣନା କରନ୍ତି କିମ୍ବା କହିଦିଅନ୍ତି, କେଉଁ ଉଦ୍ଦେଶ୍ୟ ବଶତଃ ଆପଣ ଏଠାରେ ଉପସ୍ଥିତ ହୋଇଛନ୍ତି କିମ୍ବା ଆପଣଙ୍କ ବିଷୟରେ ଅନ୍ୟ କିଛି କଥାକୁ କହନ୍ତି, ଆପଣ ଏହାକୁ ବିଶ୍ୱାସ କରିବେ କି? ପୁଣି ଉପସ୍ଥିତ ମଣ୍ଡଳୀ ସେହି ସମାନ ଧରଣର ବିଷୟକୁ ବିଶ୍ୱାସ କରିବେ କି? ପ୍ରଭୁ ପରମେଶ୍ୱର ଏହାକୁ ଯେପରି ପ୍ରଦାନ କରନ୍ତି, ଏଠାରେ ଉପସ୍ଥିତ ଥିବା ପ୍ରତ୍ୟେକ ପ୍ରାଣକୁ ମୁଁ ବର୍ତ୍ତମାନ ଆୟତ୍ତକୁ ଆଣେ, ଈଶ୍ୱରଙ୍କ ଗୌରବ ପାଇଁ ମୋର ଆୟତ୍ତକୁ ଆଣେ, ଆଉ ଧୀରସ୍ତ୍ର ହେଇ ବସନ୍ତୁ, ଚାରିଆଡ଼କୁ କଦାପି ଚଲାବୁଲା ନ କରନ୍ତୁ, କିଛି କ୍ଷଣର ପାଇଁ ଏ ଆଡ଼କୁ ଅନାନ୍ତୁ, ମୋ ଉପରେ ନଜର ପକାଇ ଦେଖନ୍ତୁ, ଯେପରିକି ପିତର ଆଉ ଯୋହନ କହିଥିଲେ ଫାଟକଟିର ମଧ୍ୟ ଦେଇ ଅତିକ୍ରମ କଲା ସମୟରେ କହିଥିଲେ, ଅନ୍ୟ ଶବ୍ଦରେ କହିଲେ, ମୁଁ ଯାହା କିଛି କଥା କହୁଅଛି କେବଳ ତହିଁ ଉପରେ ଧ୍ୟାନ ଦିଅ। ବୁଝନ୍ତି ତ, ଯୀଶୁ ମଧ୍ୟ ସେ ନାରୀଙ୍କୁ କିଛିଟା ପ୍ରଶ୍ନ ପଚାରିଥିଲେ, ମୋତେ ପିଇବାକୁ ପାଣି ଦିଅ। ବୁଝି ଦେଖନ୍ତୁ, ଏହି ସମାନ ଧରଣ ବିଷୟକୁ ମୁଁ ପ୍ରଚାର କରି ଆସୁଅଛି, ପିତା ମଧ୍ୟ ଏଠାକୁ ପଠାଇ ଅଛନ୍ତି, ବେଟନ ରୋଗକୁ ପଠାଇଛନ୍ତି, ମୁଁ ଏହିଠାରେ ଉପସ୍ଥିତ ଅଛି। ପିତା ପରି କହିଥିଲେ ତାଙ୍କୁ ଅବଶ୍ୟ ସମରିଆ ମଧ୍ୟ ଦେଇ ଯିବାକୁ ହେବ, ସେଠାରେ ଯାଇ ବସି ପଡିଲେ। ଜନୈକ ନାରୀ ସର୍ବପ୍ରଥମ ବ୍ୟକ୍ତି ଜଣକ ଥିଲେ ଯିଏକି ତାଙ୍କ ନିକଟକୁ ଆସିଥିଲେ, ଏହି ନାରୀଙ୍କ ପ୍ରତି ସେ ଗୋଟିଏ ମାତ୍ର ଚିହ୍ନକୁ କାର୍ଯ୍ୟକାରୀ କଲେ, ପୁଣି ସମୁଦାୟ ନଗରଟି ଅଙ୍ଗୀକାର କଲେ, ପାପ ସ୍ୱୀକାର କଲେ, ମନ ପରିବର୍ତ୍ତନ କଲେ, ଏହା କିପରି ଧର ଏକ ଭିନ୍ନତର ବିଷୟ ଥିଲା। ଆପଣ ବିଚାର କରନ୍ତି ସେହି ସମାନ ଧରଣ କାର୍ଯ୍ୟକୁ ଆଜି ରାତ୍ରିବେଳା ସେ ଯଦି କରନ୍ତେ, ଆପଣ ବିଚାର କରନ୍ତି ଯେ ବାଟନ ରେଗନ ସମସ୍ତ ଅଧିବାସୀଙ୍କର ମନ ପରିବର୍ତ୍ତନ କରିବେ ମୁଁ ତାହାକୁ ସନ୍ଦେହ କରେ। ଆପଣମାନେ ସେପରି କରନ୍ତି ନାହିଁ କି ମୁଁ ନିଶ୍ଚିତ ଭାବେ ସନ୍ଦେହ କରେ। କିନ୍ତୁ ଆମମାନେ ଯୁଗାନ୍ତମାନଙ୍କର ଅବସ୍ଥାନ କରୁଅଛୁ ଯେତେବେଳେ କି ମନ୍ଦ ଅଧିକ ମନ୍ଦ ହୋଇ ପଡୁଅଛି, ପୂର୍ବେ ଜଣାଶୁଣା ଥିବା ଅବସ୍ଥାରୁ ଅଧିକ ମନ୍ଦ ହୋଇ ପଡୁଅଛି। ପୁଣି ଆପଣଙ୍କର ଅବସ୍ଥା ଗୁଡିକ ଆପଣ ପ୍ରାର୍ଥନା କରିବା ନିମନ୍ତେ ଏଠାରେ ଉପସ୍ଥିତ ହୋଇଛନ୍ତି, ଯଥାସ୍ଥଳେ ସତ୍ୟ କଥା। ଆପଣଙ୍କ ଗଳାର ଯନ୍ତ୍ରଣାରେ ପୀଡିତ ଅଟନ୍ତି, ତାହା ଯଦି ସତ୍ୟ କଥା ଅଟେ ତେବେ ନିଜର ହାତ ଉପରକୁ ଉଠାନ୍ତୁ, ତାହା ନୁହେଁ ମାତ୍ର ସେପରି କିଛି ଗୁରୁତର ବିଷୟ ରହିଛି ଯାହା ପାଇଁ ଆପଣ ପ୍ରାର୍ଥନା କରୁଛନ୍ତି। ଏହା ଏକ ଶିଶୁ ସନ୍ତାନ ଅଟେ, ପୁଣି ସେ ଶିଶୁ ସନ୍ତାନ ଟି ଗଳା ମଧ୍ୟରେ ଏକ ଦୁର୍ବଳତାକୁ ହାସଲ କରିଅଛି, ପରମେଶ୍ୱର ତାକୁ ମଧ୍ୟ ସୁସ୍ଥ କରିଦେବେ। ସେ କଥା ଆପଣ ବିଶ୍ୱାସ କରନ୍ତି କି? ସେହି ରୁମାଲ ଖଣ୍ଡିକ ଯାହାକି ଆପଣଙ୍କ ହାତରେ ରହିଛି, ଯାହାକୁ ଆପଣ ପ୍ରଭୁଙ୍କ ଆଡ଼କୁ ଉଠାଇଥିଲେ, ଏକ ସାକ୍ଷୀର କାରଣେ ଏପରି କରିଥିଲେ, ଏହାକୁ ବର୍ତ୍ତମାନ ଆଉ ସନ୍ଦେହ କରନ୍ତୁ ନାହିଁ। ଫେରି ଯାଆନ୍ତୁ, ପୁଣି ସେ ରୁମାଲଟିକୁ ଶିଶୁ ସନ୍ତାନଟିର ଉପରେ ରଖିଦିଅନ୍ତୁ, ଆଦୌ ସନ୍ଦେହ କରନ୍ତୁ ନାହିଁ, ନିଜର ସର୍ବାନ୍ତରରେ ସେପରି ନ କରନ୍ତୁ। ପରମେଶ୍ୱର ଆପଣଙ୍କ ଉଭୟଙ୍କୁ ସୁସ୍ଥ କରିଦେବେ, ପୁଣି ଆପଣମାନଙ୍କୁ ସୁସ୍ଥ ସବଳ କରିଦେବେ। ତାହା ଆପଣ କରିପାରନ୍ତି କି? ତେବେ ତ ଆପଣ ଯାଆନ୍ତୁ, ପ୍ରଭୁ ଆପଣଙ୍କ ସହିତ ରହନ୍ତୁ। ଆପଣ କିପରି ଅନୁଭବ କରନ୍ତି? ଆମମାନେ ଉଭୟ ମଧ୍ୟ ଅପରିଚିତ ଅଟୁ, ଆପଣ ବିଶ୍ୱାସ କରନ୍ତି କି? ତାହିଁ ତ ଚିହ୍ନ ଅଟେ, ପୁଣି ରବଙ୍କର ନିର୍ଦ୍ଦେଶ ପରି ରବ ବାକ୍ୟଙ୍କାରକୁ ଫେରି ଆସିଛନ୍ତି। ଆପଣ ଜାଣନ୍ତି ନାହିଁ, ସେ ସବୁ ଜାଣନ୍ତି। ସେ ଆପଣଙ୍କ ବିଷୟରେ ମୋତେ ଯଦି କିଛି କହନ୍ତି ତେବେ ସେହି ବାକ୍ୟ ଯାହାକୁ ମୁଁ କହିଅଛି ତାହେଲେ ପ୍ରଘଟିତ ହେବ। ଏ କଥାକୁ ଆପଣ ବିଶ୍ୱାସ କରିବେ କି? ତାହା ହିଁ ଅଟେ, ତାହା ହିଁ ଏହାର ପ୍ରଗଟିକରଣ ବିଷୟ ଅଟେ। ବୁଝନ୍ତି ତ, ସେ ଏହାକୁ କରିଦେଇଅଛନ୍ତି ବୋଲି ମୁଁ କହିଥିଲି। ତାହା ତ ଭାବାଣୀ କରୁଥିବା ବିଷୟ ଅଟେ, ପୁଣି ଭାବାଣୀଟି ଯଦି ସଫଳ ହୁଏ ତେବେ ସେ ତାହାକୁ କହିଥିଲେ, ତେଣୁ ଏହାକୁ ଶ୍ରବଣ କରନ୍ତୁ। ଆପଣ ଏକ ନିତ୍ୟାନ୍ତ ସମସ୍ୟା ବହୁଳ ବିଚଳିତ ଜନିତ ଅବସ୍ଥାରେ ଆକ୍ରାନ୍ତ ଅଟନ୍ତି, କହିଲେ ଆପଣ ପୀଡିତ ରହୁଛନ୍ତି, ଭୟାତୁଳ ଅବସ୍ଥାରେ ଅଛନ୍ତି, ତତ୍ପରେ ଆପଣଙ୍କର ଟ୍ୟୁମର ମଧ୍ୟ ରହିଅଛି, ପୁଣି ଟ୍ୟୁମରଟି ଆପଣଙ୍କ ଗୋଡରେ ରହିଅଛି, ତାହା ସତ୍ୟ କଥା ଅଟେ। ଏହା ସତ୍ୟ କଥା ନୁହେଁ କି? ଆଉ ଆପଣ ବିଶ୍ୱାସ କରନ୍ତି କି? ତେବେ ଆପଣ ସ୍ଥାନକୁ ଫେରି ଯାଆନ୍ତୁ, ପୁଣି ବିଶ୍ୱାସ କରନ୍ତୁ, ପୁଣି ଆପଣ ଯେ ପ୍ରକାରରେ ବିଶ୍ୱାସ କରିଛନ୍ତି ସେହିପରି ଭାବରେ ଆପଣଙ୍କ ପ୍ରତି ଏହା ଘଟିବ। ଆପଣ କିପରି ଅଛନ୍ତି? ମୁଁ ଆପଣଙ୍କୁ ଚିହ୍ନେ ନାହିଁ, ମାତ୍ର ପରମେଶ୍ୱର ଆପଣଙ୍କୁ ଚିହ୍ନନ୍ତି। ଆପଣଙ୍କ ସମସ୍ୟା ବିଷୟରେ ପରମେଶ୍ୱର ଯେ ମୋତେ କହିଦେବେ ସେ କଥାକୁ ଆପଣ ବିଶ୍ୱାସ କରନ୍ତି କି? ମୁଁ ଆଡ଼କୁ ଦେଖନ୍ତୁ, ଆପଣଙ୍କ ପାଖରେ ଏକାଧିକ ଯନ୍ତ୍ରଣାର ସମସ୍ୟା ରହିଅଛି, କିନ୍ତୁ କୌଣସି ଅନ୍ୟ ଜଣେ ବ୍ୟକ୍ତିଙ୍କ ନିମନ୍ତେ ଆପଣ ପ୍ରକୃତରେ ଏଠାରେ ଠିଆ ହୋଇଛନ୍ତି। ଆଉ ତାହା ତ ସେହି ଜଣ ଅଟନ୍ତି ଯିଏକି ଆପଣଙ୍କ ସହିତ ବଢିଥିଲେ, ଏହା ଜଣେ ଭଉଣୀ ଅଟନ୍ତି, ତାହା ସତ୍ୟ କଥା ଅଟେ। ଆପଣଙ୍କ ସେ ଭଉଣୀଙ୍କ ସହିତ ଯେ କି ପ୍ରକାର ଦୁଃଖ ଯାତନା ରହିଅଛି ସେ କଥାକୁ ଆପଣଙ୍କ ନିକଟରେ ଯେ ପ୍ରଭୁ ମୋ ଦ୍ୱାରା କହିଦେବେ, ଏହାକୁ ଆପଣ ବିଶ୍ୱାସ କରନ୍ତି କି? ଆପଣ ଏହାକୁ ଗ୍ରହଣ କରିବେ କି? ତାଙ୍କର ହୃଦରୋଗର ଯନ୍ତ୍ର ରହିଛି, ତାହା ସତ୍ୟ କଥା ଅଟେ। ସେ ଯେ ବର୍ତ୍ତମାନ ସୁସ୍ଥ ଭାବେ ଯାଉଛନ୍ତି, ଏ କଥା ଆପଣ ବିଶ୍ୱାସ କରନ୍ତି କି? ସୁତରାଂ ଆପଣଙ୍କର ବିଶ୍ୱାସ ଅନୁସାରେ ଏହା ଆପଣଙ୍କ ପ୍ରତି ଘଟୁ। ମହାଶୟା, ଏଠାକୁ ଆସନ୍ତୁ, ଆପଣ କିପରି ଅଛନ୍ତି? ଆପଣଙ୍କ ସମସ୍ୟାଟି ଯେ କଣ ଅଟେ ତାହାକୁ ପରମେଶ୍ୱର ମୋତେ ଯଦି କହିପାରନ୍ତି, କିମ୍ବା ଆପଣ ଯେ କଣ କରିଛନ୍ତି କିମ୍ବା ଅନ୍ୟ କୌଣସି ବିଷୟ ସମ୍ବନ୍ଧରେ ମୋତେ ଅବଗତ କରାଇପାରନ୍ତି, ତେବେ ଏହା ଆପଣଙ୍କ ବିଶ୍ୱାସ କରିବାକୁ ପ୍ରେରିତ କରିବ କି? ଆପଣ ଏହାକୁ ଜାଣନ୍ତି ଯେ ମୁଁ ଅଟେ, ମୁଁ ଆପଣଙ୍କୁ ଆଦୌ ଚିହ୍ନେ ନାହିଁ, ତେଣୁ ମୁଁ ଯେ ବାକ୍ୟକୁ ପ୍ରତିଜ୍ଞା କରି କହିଥିଲେ ତଦନୁସାରେ ମୋଠାରେ ସ୍ୱୟଂକୁ ସୁପରିଚିତ କରୁଥିବା ଅନୁସାରେ ତାହା ହିଁ ତାଙ୍କର ସ୍ୱାଭାବିକ ଆଚରଣ ହେବ। ଆପଣ ତାହାକୁ ବିଶ୍ୱାସ କରନ୍ତି କି? ଆପଣ କେତେ ଗୁଡ଼ିଏ ସମସ୍ୟାରେ ତ୍ରସ୍ତ ଅଟନ୍ତି, ଜଣେ ବୟସ ପ୍ରାପ୍ତା ମହିଳା ହୋଇଥିବା ହେତୁ ଆପଣଙ୍କ ବୟସଟି ଏପ୍ରକାର ଧରଣ ହେବାକୁ ଥିଲା, ତଥାପି ଆପଣଙ୍କ ମୁଖ୍ୟ ଚିନ୍ତାଟି କୌଣସି ଅନ୍ୟ ଜଣଙ୍କ ପାଇଁ ଅଟେ। ପରମେଶ୍ୱର ପ୍ରତି ଆପଣଙ୍କର ଅଭିଳାଷା ରହିଛି, ଆପଣ ନିଜର ବ୍ୟକ୍ତିଗତ ଜୀବନ ପାଇଁ ପରମେଶ୍ୱରଙ୍କର ଅନ୍ୱେଷଣ କରୁନାହାନ୍ତି, କିନ୍ତୁ କୌଣସି ଅନ୍ୟ ଜଣେ ବ୍ୟକ୍ତିଙ୍କ ପାଇଁ ତାଙ୍କର ଅନ୍ୱେଷଣ କରୁଛନ୍ତି। ସେହି ଜଣକ ଜଣେ ପୁରୁଷ ବ୍ୟକ୍ତି ଅଟନ୍ତି, ତା ଆପଣଙ୍କର ପତି ଅଟନ୍ତି, ପୁଣି ସେ ହୃଦୟର ଯନ୍ତ୍ରଣାରେ ଗ୍ରସ୍ତ ହୋଇଛନ୍ତି, ସେ ଯେ କରିଦେବେ ଏକଥା ଆପଣ ବିଶ୍ୱାସ କରନ୍ତି କି? ପରମେଶ୍ୱର ତାଙ୍କୁ ସୁସ୍ଥ କରିଦେବେ ବୋଲି ଆପଣ ବିଶ୍ୱାସ କରନ୍ତି କି? ଫେରି ଯାଆନ୍ତୁ, ଏହାକୁ ବିଶ୍ୱାସ କରନ୍ତୁ, ପୁଣି ଆପଣ ଯେ ପ୍ରକାର ଏହାକୁ ବିଶ୍ୱାସ କରିଛନ୍ତି ଠିକ ତଦୃଶ ଆପଣଙ୍କ ପ୍ରତି ଘଟିବ। ଏତେବେଳେ ସେହି ସବୁ ପ୍ରଚାର କରୁଥିବା ବିଷୟକୁ ଲକ୍ଷ୍ୟ କରନ୍ତୁ, ଯେହେତୁ ସେହି ଘଡ଼ିଟିର ପାଇଁ ମୁଁ ପ୍ରଚାର କରୁଥିଲି। ଏହା ଯେ କୌଣସି ଉଦ୍ଦେଶ୍ୟ କାରଣ ପାଇଁ ଥିଲା ନା କାହିଁକି, ତିନି ଜଣ କିମ୍ବା ଚାରି ଜଣ ବ୍ୟକ୍ତି ଅତିକ୍ରମ କରିଯାଇଛନ୍ତି, ପୁଣି ମୁଁ ଅତି କଷ୍ଟେମଷ୍ଟେ ଏଠାରେ ଠିଆ ହୋଇପାରେ, ବୁଝନ୍ତି ତ। ଦେଖନ୍ତୁ, ସମ୍ପୂର୍ଣ୍ଣ ଜନଗହଳଟି ପ୍ରାୟତଃ ଦୁଧିଆ ରଙ୍ଗର ପରି ଦେଖାଯାଆନ୍ତି। ଏଠାରେ ଚତୁଃପାର୍ଶ୍ୱରେ ଥିବା ଜନାରଣ୍ୟଟି ସେପରି ଧରଣ ଦିଶନ୍ତି, ବୁଝନ୍ତି ତ।
ଯୀଶୁ
କହିଥିଲେ, ମୋ ଠାରୁ ସମସ୍ତ ବାହାରି ଯାଇଅଛି, ପୁଣି କେବଳ ଜଣେ ମାତ୍ର ନାରୀ ତାଙ୍କର ବସ୍ତ୍ରାଞ୍ଚଳ ଯଦି ସ୍ପର୍ଶ କଲେ ଆଉ ତାଙ୍କଠାରୁ ଶକ୍ତିକୁ କାଢି ଆଣିପାରିଲେ, ପୁଣି ସେ ତ ପରମେଶ୍ୱର ପୁତ୍ର ଅଟନ୍ତି। ତେବେ ମୋ ପରି ଜଣେ ପାପି ଯିଏକି ତାଙ୍କର ଅନୁଗ୍ରହ ଦ୍ୱାରା ପରିତ୍ୟାଗ କଲା, ମୋ ବିଷୟ କ'ଣ ହେବ? ସେ କହିଥିଲେ, ଯେ ସକଳ କର୍ମ ମୁଁ କରେ ସେହି ସବୁ କର୍ମକୁ ତୁମମାନେ ମଧ୍ୟ କରିବ, ଏଥିରୁ ଅଧିକ କିଛି କର୍ମ କରିବ। ମୁଁ ଜାଣେ ଯେ ରାଜା ଜେମ୍ସଙ୍କ ସଂକଳନ କହେ ମହତ, କିନ୍ତୁ ମୂଳ ଅନୁବାଦର ପାଣ୍ଡୁଲିପିକୁ ଆପଣ ଯଦି ନିଅନ୍ତି, କହିଲେ କଥିତ ହେଲା ଏହାଠାରୁ ଅଧିକ କର୍ମ ତୁମମାନେ କରିବ। କେହି ଜଣେ ହେଲେ ବ୍ୟକ୍ତି ମହତ କର୍ମ କରିପାରନ୍ତି କରିପାରି ନାହାନ୍ତି? ସେ ମୃତକକୁ ଜୀବିତ କରି ଉଠାଇଲେ, ପୁଣି ସେ ପ୍ରକୃତରେ ଭୟଙ୍କରୀ ଅବସ୍ଥାକୁ ନିବାରଣ କଲେ, ପୁଣି ଅନେକ ଗୁଡ଼ିଏ କର୍ମକୁ ସାଧନ କଲେ। ମାତ୍ର ସେ କହିଥିଲେ, ଏଥିରୁ ଅଧିକ କିଛି କର୍ମ ତୁମମାନେ କରିବ, ଯେହେତୁ ମୁଁ ପିତାଙ୍କ ନିକଟ ଯାଉଅଛି। ଜଗତ ମୋତେ ଆଉ ଦେଖିବ ନାହିଁ, କିନ୍ତୁ ତୁମେମାନେ ମୋତେ ଦେଖିବ, କାରଣ ମୁଁ ତାହାକୁ ଦେଖନ୍ତୁ, ମୁଁ ତାହା ଏକ ବ୍ୟକ୍ତିଗତ ବିଶେଷଣ ଅଟେ। ମୁଁ ତୁମମାନଙ୍କ ସହିତ ରହିବି, ଏପରିକି ତୁମମାନଙ୍କ ମଧ୍ୟରେ ରହିବି। ତେବେ ତ ଏହା ଯେ ମନୁଷ୍ୟ ନୁହେଁ, ତାହା ତ ଖ୍ରୀଷ୍ଟ ଅଟନ୍ତି। ମୁଁ ତାହାକୁ କହୁଅଛି, ମୋତେ କିଛିଟା ପରିମାଣରେ ଚଳଚଞ୍ଚଳ କରିବା ପରି ବିଷୟ ଅଟେ, ମୋତେ ସ୍ୱୟଂରୁ ପଛକୁ ଫେରାଇ ଆଣିବାର ବିଷୟ ପରି ଅଟେ। କିଛି ସମୟ ଉତ୍ତରେ ଆପଣମାନେ ନିଜକୁ ଗୋଟିଏ ନିଶ୍ଚିତ ସ୍ଥାନରୁ ଦୂରେଇ ଆଣିବା ପର୍ଯ୍ୟନ୍ତ ଅବସ୍ଥା ହେବ। ଆପଣମାନେ ଯେତେବେଳେ ସେଠାରେ ଉପସ୍ଥିତ ଥାନ୍ତି କିମ୍ବା ସେଠାରେ ରହନ୍ତି, ଏହା ସେପରି ଏକ ବିଷୟ ନୁହେଁ, ଏହା ତ ମଧ୍ୟବର୍ତ୍ତୀ ଅବସ୍ଥା ବିଷୟ ଅଟେ। କେତେଟା ବ୍ୟକ୍ତି ତାହାକୁ ବୁଝନ୍ତି, ମୁଁ ଆପଣମାନଙ୍କୁ ଜାଣେ, ଆପଣମାନେ ବୁଝନ୍ତି ବୋଲି ଆପଣମାନେ ବିଚାର କରନ୍ତି, ମୁଁ ମଧ୍ୟ ସେହିପରି ବିଚାରକୁ ପୋଷଣ କରେ। ସେହି ପତ୍ୟକାରଗଣ ପୁଣି ଭାବବାଦୀଗଣ, ସେମାନେ ସବୁବେଳେ ସ୍ନାୟୁରୋଗରେ ତ୍ରସ୍ତ ବ୍ୟକ୍ତି ଥିଲେ। ଏକଥା ଆପଣମାନେ କଦାପି ଜାଣିଥିଲେ କି? କେତେକ ବ୍ୟକ୍ତି ଏହାକୁ ଜାଣନ୍ତି, ଇଂରାଜୀର ସେହି ପ୍ରଖ୍ୟାତ ପତ୍ରକାର ୱିଲିୟମ୍ କୋପର୍ସ ବିଷୟରେ ପାଠ କରିଛନ୍ତି, ସେ ଯେ ସେ ଗୀତଟିକୁ ଇମାନୁଏଲ୍ଙ୍କ ବକ୍ଷରୁ ଏକ ଝରଣାର ଧାରା ରକ୍ତରେ ଭର ପଡ଼ୁଥାଏ ବହୁ ଅଛି କୁ ଲେଖିଥିଲେ ବୋଲି ଆପଣ ଜାଣନ୍ତି। ସେହି ଗୀତଟିକୁ ସେ ଲେଖିଲା ଉତ୍ତରେ ତାଙ୍କ ପ୍ରତି ଯେ କ'ଣ ଘଟିଲା ସେ ବିଷୟରେ ଆପଣମାନେ କିଛି ଜାଣିଥିଲେ କି? କିଛି ଦିନ ତଳେ ମୁଁ ତାଙ୍କର କବର ନିକଟରେ ଠିଆ ହୋଇଥିଲି। ସେ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ, ପୁଣି ନଦୀରେ ବୁଡ଼ି ଯାଇଥିଲେ। କେତେଜଣ ବ୍ୟକ୍ତି କଦାପି ଷ୍ଟିଫେନ୍ ଫୋଷ୍ଟରଙ୍କ ବିଷୟରେ ଶୁଣିଥିଲେ କି, ଯିଏକି ଆମେରିକାରେ ନିଜର ଉଚ୍ଚକୋଟୀର ଲୋକଗୀତକୁ ଦେଇଛନ୍ତି? ସେ ତ ସେଗୁଡ଼ିକ ନିଜର ମସ୍ତିଷ୍କ ଧାରଣ କରି ରହିଥିଲେ, ମାତ୍ର ନିଜର ଅନ୍ତରରେ ରଖିନଥିଲେ। ପ୍ରତିଟି ଥର ଯେତେବେଳେ କି ପ୍ରେରଣାଟି ତାଙ୍କୁ ସ୍ପର୍ଶ କରିଥିଲା, ସେ ଗୀତଟି ଲେଖିଥିଲେ। ତତ୍ପାଇଁ ପ୍ରେରଣାଟି ତାଙ୍କୁ ପରିତ୍ୟାଗ କଲା ଉତ୍ତରେ ଚାପଣା ସହିତ ବ୍ୟକ୍ତିଗତ ରୂପେ ଯେ କ'ଣ କରିବେ ସେ କଥାକୁ ସେ ଜାଣୁନଥିଲେ, ପୁଣି ସେ ହଜିଗଲେ। ସେ ତ ମଦ୍ୟପ ହେଲେ, ଆଉ ପରିଶେଷରେ ସେହି ପ୍ରେରଣା ଯେତେବେଳେ ବାହାରି ଆସିବାକୁ ଚାହିଁଥିଲେ, ସେଠାରେ ଚାକରକୁ ନିଜ ପାଖକୁ ଡାକିଥିଲେ, ପୁଣି ଖଣ୍ଡିଏ ଧାରୁଆ ପାତକୁ ନେଲେ, ପୁଣି ଆତ୍ମହତ୍ୟା କଲେ, ତା ସତ୍ୟ କଥା ଅଟେ। ଭାବବାଦୀ ଏଲିୟଙ୍କରକୁ ଧ୍ୟାନ ଦିଅନ୍ତୁ, ସେ ସେଠାକୁ ପାହାଡ଼ ଉପରକୁ ଚାଲିଗଲେ, ପୁଣି ସ୍ୱର୍ଗରୁ ଅଗ୍ନି ବୃଷ୍ଟି ପ୍ରାର୍ଥନା କରି ପକାଇଲେ। ପ୍ରଥମ ଦିନ ଅବସରରେ ସେ ସ୍ୱର୍ଗରୁ ବୃଷ୍ଟିପାତ କରିବାକୁ ଆଜ୍ଞା ପ୍ରଦାନ କଲେ, ପୁଣି ସ୍ୱର୍ଗର ଦଳକୁ ରୁଦ୍ଧ କଲେ, ପୁଣି ସେପରି ଥର ଅନ୍ୟାନ୍ୟ ଅଦ୍ଭୁତ କର୍ମଣ କଲେ। ତତ୍ପରେ ପ୍ରେରଣାଟି ତାଙ୍କୁ ଯେତେବେଳେ ତ୍ୟାଗ କଲେ, ସେ ପ୍ରାନ୍ତରମ ସ୍ଥାନକୁ ଚାଲିଗଲେ, ପୁଣି ମରିବାକୁ ଚାହିଁଲେ, ଆଉ ପରମେଶ୍ୱର ତାଙ୍କୁ ପାଇଲେ। ଚାଳିଶ ଦିନ ପରେ ଗୁମ୍ଫା ମଧ୍ୟକୁ ପ୍ରବେଶ କଲେ, ତା ସତ୍ୟ କଥା ନା? ଭାବବାଦୀ ଜୁନୁସଙ୍କରକୁ ଦୃଷ୍ଟିପାତ କରନ୍ତୁ, ଆପଣ ସମାଚାର ଦେଲା ପରେ ସେ ଫେରିଗଲେ, ପୁଣି ଯେ ଏକ ପାହାଡ଼ର ଶିଖର ସ୍ଥାନରେ ବସି ପଡ଼ିଲେ, ତାଙ୍କୁ ମରିବାକୁ ଦିଅନ୍ତୁ ବୋଲି ଈଶ୍ୱରଙ୍କୁ ନିବେଦନ କଲେ। ଓହୋ ଆହା, ତୁମ ଦାସକୁ ଶାନ୍ତିରେ ସେ ବିଦାୟ ଦେବାକୁ ହେଉନ୍ତୁ ବୋଲି କହିଥିଲେ। ଲୋକମାନେ ଏହାକୁ ଆଦୌ ବୁଝନ୍ତି ନାହିଁ, ନୁହେଁ ନୁହେଁ, ଆପଣମାନେ ଆଦୌ ବୁଝନ୍ତି ନାହିଁ। ମୁଁ ମଧ୍ୟ ଏହାକୁ କୌଣସି ପ୍ରକାର ଆଦୌ ବ୍ୟାଖ୍ୟା କରିପାରେ ନାହିଁ, କେହି ଅନ୍ୟ ଜଣେ ବ୍ୟକ୍ତି ସୁଦ୍ଧା ତାହାକୁ ବୁଝାଇ ପାରନ୍ତି ନାହିଁ। ଆପଣମାନେ ଈଶ୍ୱରଙ୍କୁ ଆଦୌ ବ୍ୟାଖ୍ୟା କରିପାରନ୍ତି ନାହିଁ। ପରମେଶ୍ୱର ବିଜ୍ଞାନ ସମ୍ମତ ଖୋଳତଳ ଦ୍ୱାରା ଅନୁସନ୍ଧାନ ଦ୍ୱାରା ଆଦୌ ବୁଝାଯାଇ ପାରନ୍ତି ନାହିଁ। ପରମେଶ୍ୱର ବିଶ୍ୱାସ ଦ୍ୱାରା ଜଣାଯାଆନ୍ତି। ଆମେମାନେ ତାଙ୍କୁ ବିଶ୍ୱାସ କରୁ। ଆପଣମାନେ କିପରି ଭାବେ ବ୍ୟାଖ୍ୟା କରିପାରନ୍ତି ଏହା ତେବେ କିପରି ଭାବେ ଅନନ୍ୟ ହୋଇ ବିଶ୍ୱାସ ହେବ। ବିଶ୍ୱାସ ଦ୍ୱାରା ଆମେ ଈଶ୍ୱରଙ୍କୁ ଜାଣୁ। ମଣ୍ଡଳୀଟି ପରିଶ୍ରମକୁ ପୁଣି ଚିନ୍ତିତ ହେବାର ବିଷୟକୁ ବ୍ୟସ୍ତ ଦେବା ବିଷୟକୁ କଦାପି ବୁଝିବ ନାହିଁ। ତତ୍ପରେ ଏହାକୁ ପୁଣି ସୁସମାଚାରକୁ ପରିଚୟକୁ ଆସିବା ନିମନ୍ତେ କରାଯାଇଥିବା ଚେଷ୍ଟାକୁ କଷ୍ଟକୁ ପୁଣି ଯାତ୍ରାକୁ କଦାପି ବୁଝିବ ନାହିଁ। ମୋର ପୁରସ୍କାର ଲୋକମାନଙ୍କଠାରୁ ଆସେ ନାହିଁ। ହେ ନାରୀ ଏହାକୁ ଦେଖନ୍ତୁ, ହଁ ଅତି ଶୀଘ୍ର ଦେଖନ୍ତୁ, ସେ ନାରୀ ଜଣଙ୍କ ମୃତ୍ୟୁ ନିମନ୍ତେ ବାଦଲର ଛାଇରେ ଆଚ୍ଛାଦିତ ଅଟନ୍ତି। ପରମେଶ୍ୱର ସେ ନାରୀଙ୍କ ଠାରୁ ଦୂରେଇ ରହିବାକୁ କଦାପି ଆସନ୍ତି ନାହିଁ। ମୁଁ ତାହାକୁ ଦେଖିପାରେ, ତାଙ୍କ ପରେ କଳା ରଙ୍ଗର ଛାୟାଟି ଯେ ତାଙ୍କୁ ଚାରିଆଡ଼କୁ ଘେରି ରହିଛି ସେ ବିଷୟ ଆପଣମାନେ ଦେଖନ୍ତି ନାହିଁ କି? ସେ ମରିଯିବେ। ଜଗତ ଯେ ପ୍ରକାର ନିଶ୍ଚିତ ଅଟେ ସେ ପ୍ରକାର ନିଶ୍ଚିତ ବିଷୟ ଏହା ଅଟେ। ଏଠାରେ କିଛି ଦିନ ତଳେ ସେମାନେ ସେପରି ଧରଣର କିଛିଟା ଦୃଶ୍ୟର ବାଦଲକୁ ସେମାନେ ଉଠାଇଥିଲେ, ପୁଣି ଏହାକୁ ଗୃହରେ ହାସଲ କରିଥିଲେ। ତାଙ୍କର ଅତି ନିକଟରେ ସେ କଳା ବାଦଲର ଏକ ଛାୟାକୁ ଝୁଲୁଥିବା ଦେଖିଥିଲେ। ସେ ତ ମୃତ୍ୟୁର କଳା ମଧ୍ୟରେ ଆଚ୍ଛାଦିତ ହୋଇ ରହିଛନ୍ତି। ସେହି ସାଧାରଣ ନାରୀ ଜଣକ ଏକ ଅସ୍ତ୍ରୋପଚାରକୁ ହାସଲ କରିଥିଲେ, ପୁଣି ଏହି ଅସ୍ତ୍ରୋପଚାରରେ ସେମାନେ କର୍କଟ ରୋଗ ପାଇଁ ଅସ୍ତ୍ରୋପଚାର କରିଥିଲେ, ପୁଣି ଯେତେବେଳେ ସେ ସମସ୍ୟା ଗୁଡ଼ିକୁ ହାସଲ କରୁଛନ୍ତି ସମସ୍ତ ପ୍ରକାରର ସମସ୍ୟାରେ ଜର୍ଜରିତ ଅଟନ୍ତି। ଆଚ୍ଛା ତେବେ ଅବ୍ୟବସ୍ଥା ଗୁଡ଼ିକ ରହିଅଛି, ଗୋଟିଏ ମାତ୍ର ବିଷୟ, ଆପଣ ଏତେ ଦୁର୍ବଳ ଅଟନ୍ତି ଯେ ଆପଣ ଆଦୌ ଠିଆ ହୋଇପାରନ୍ତି ନାହିଁ। ଅନ୍ୟ ଏକ ବିଷୟ ତାହା ହେଉଛି ପାକସ୍ଥଳୀରୁ ପୂଜ ବାହାରିଥାଏ, ପୁଣି ସେହିପରି ଧରଣର ଅବସ୍ଥାରେ ଥାଇ ଆପଣ ବୁଝିବେ ଯେ ମୁଁ କିଛିଟା ବିଷୟକୁ ଅକାରଣରେ ଆଦୌ କହୁନାହିଁ, ବୁଝନ୍ତି ତ? ତାହା ସତ୍ୟ କଥା ଅଟେ। କିନ୍ତୁ ହେ ଭଦ୍ର ନାରୀ, ଚିକିତ୍ସକ ଯତ୍ନ କରିଥିଲେ, ସେଥିପାଇଁ ମୁଁ ତାଙ୍କୁ ପ୍ରଶଂସା କରେ। କିନ୍ତୁ ସେ ତ ଜଣେ ଉପସମକାରୀ ଅଟନ୍ତି, ମାତ୍ର ଈଶ୍ୱର ଆରୋଗ୍ୟକାରୀ ଅଟନ୍ତି। ସେ ପ୍ରକାରେ ଆପଣ ମରିବାକୁ ଯାଉଛନ୍ତି, ସେ କରିପାରିଲା ଭଳି ସବୁକିଛି ଉଦ୍ୟମ କରିଛନ୍ତି। ଆପଣ ବିଶ୍ୱାସ କରନ୍ତି କି କେବଳ କ୍ଷଣଭର ପାଇଁ ଏଠାକୁ ଆସନ୍ତୁ? ସର୍ବଶକ୍ତିମାନ ଈଶ୍ୱରଙ୍କ ଦ୍ୱାରା ମୋତେ ପ୍ରଦତ୍ତ ହୋଇଥିବା ଅଧିକାର ଦ୍ୱାରା ଜଣେ ସ୍ୱଦୂତଙ୍କ ମାଧ୍ୟମରେ ମୋତେ ସାକ୍ଷ୍ୟ ଦିଆଯାଇଥିବା ପ୍ରମାଣେ, ଯିଏକି ଅଗ୍ନିସ୍ତମ୍ଭଙ୍କ ରୂପରେ ଏତେବେଳେ ଏଠାରେ ଉପସ୍ଥିତ ଅଛନ୍ତି, ମୁଁ ଏହି ଦୁଷ୍ଟାତ୍ମାଙ୍କୁ ଯିଏକି ଏହି ନାରୀଙ୍କ ଜୀବନକୁ ଆୟତ୍ତ ରଖିଅଛି ତାକୁ ଦୋଷାରୋପ କରୁଅଛି। ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଆମେନ୍। ଫେରି ଯାଆନ୍ତୁ, ବର୍ତ୍ତମାନ ଆପଣଙ୍କ ମଧ୍ୟରେ ଯାହା କିଛି ରହିଛି ତାହାର ସହିତ ରହି ବିଶ୍ୱାସ କରନ୍ତୁ। ଆପଣ ଏପରି ଏକ ସମସ୍ୟାରେ ପୀଡିତ ଅଛନ୍ତି ଯାହାକି ଅନ୍ୟାନ୍ୟ ଯାହା କିଛି ବ୍ୟାଧି ରହିଛି ତାହାଠାରୁ ଅଧିକ ସଂକଟଙ୍କୁ ବୋଧ କରିଥାଏ। ତାହା ହୃଦଘାତ ଯନ୍ତ୍ରର ବ୍ୟାଧି ଅଟେ। ସେମାନେ ଦାବି କରି କହନ୍ତି ଯେ ତାହା ସର୍ବପ୍ରଥମ ବ୍ୟାଧି ଅଟେ। ଆପଣଙ୍କର ବିଶ୍ୱାସ କରନ୍ତି ଯେ ସେହି ହୃଦ ଯନ୍ତ୍ରଣାର ବ୍ୟାଧିକୁ ସେ ସୁସ୍ଥ କରିବାକୁ ସକ୍ଷମ ଅଟନ୍ତି, ପୁଣି ଆପଣଙ୍କୁ ସୁସ୍ଥ କରିଦେଇ ପାରନ୍ତି, ତେବେ ତ ଫେରି ଯାଆନ୍ତୁ, ଏହାକୁ ବିଶ୍ୱାସ କରନ୍ତୁ। ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଆପଣଙ୍କ ପଛପାଖର କଷ୍ଟରୁ ପରମେଶ୍ୱର ସୁସ୍ଥ କରିଦେଇ ପାରନ୍ତି, ପୁଣି ଆପଣଙ୍କୁ ଆରୋଗ୍ୟ କରିଦେଇ ପାରନ୍ତି, ସେ କଥାକୁ ଆପଣ ବିଚାର କରନ୍ତି କି? ନିଜର ସର୍ବାନ୍ତର ସହିତ ଆପଣ ଏହାକୁ ବିଶ୍ୱାସ କରନ୍ତି କି? ଯାଆନ୍ତୁ, ଏହାକୁ ହେ ଭଉଣୀ ବିଶ୍ୱାସ କରନ୍ତୁ। ଆପଣ ପ୍ରତି ଯେ କଣ ଘଟେ ତାକୁ ସଜାଗ ହୋଇ ଦେଖନ୍ତୁ, ଆପଣ ସୁସ୍ଥ ହୋଇଯିବେ। ଗଣ୍ଠିବାତ ଆଉ ହୃଦଘାତର ଯନ୍ତ୍ରଣା, କିନ୍ତୁ ପରମେଶ୍ୱର ଯେ ଆପଣଙ୍କୁ ସୁସ୍ଥ କରିଦେଇ ପାରନ୍ତି ଏହାକୁ ଆପଣ ବିଶ୍ୱାସ କରନ୍ତି କି? ଆପଣଙ୍କର ସର୍ବାନ୍ତଙ୍କ ସହିତ ବିଶ୍ୱାସ କରନ୍ତି କି? ଆପଣ ଏହାକୁ ଗ୍ରହଣ କରିବେ କି? ଆପଣ ଯେପରି ଭାବରେ ବିଶ୍ୱାସ କରିଛନ୍ତି ଠିକ୍ ତଦନୁସାରେ ତା ଆପଣଙ୍କ ପ୍ରତି ଘଟୁ। ବର୍ତ୍ତମାନ ଫେରି ଯାଆନ୍ତୁ, ଆପଣଙ୍କ ସର୍ବାନ୍ତଙ୍କ ସହିତ ଏହାକୁ ବିଶ୍ୱାସ କରନ୍ତୁ, ପୁଣି ପରମେଶ୍ୱର ଆପଣଙ୍କୁ ଆରୋଗ୍ୟତା ପ୍ରଦାନ କରିବେ। ଆପଣ ମଧ୍ୟ ପିଠି ପାଖର ଯନ୍ତ୍ରଣାକୁ ଲାଭ କରିଛନ୍ତି। ଯୀଶୁଖ୍ରୀଷ୍ଟ ଯେ ଆପଣଙ୍କୁ ସୁସ୍ଥ କରିଦେବେ ଏହାକୁ ଆପଣ ବିଶ୍ୱାସ କରନ୍ତି କି? ବର୍ତ୍ତମାନ ଫେରି ଯାଆନ୍ତୁ, ଏହାକୁ ନିଜର ସର୍ବାନ୍ତରଣ ସହିତ ବିଶ୍ୱାସ କରନ୍ତୁ। ମୁଁ ଆପଣଙ୍କୁ କଦାପି ସୁସ୍ଥତା ଦେଇପାରି ନାହିଁ, ବୁଝନ୍ତୁ। ପରିଶ୍ରାନ୍ତ ସାହସହୀନତା ଆଉ ଆପଣ ଗଣ୍ଠିବାତରେ ମଧ୍ୟ ଆକ୍ରାନ୍ତ ଅଟନ୍ତି। ପରମେଶ୍ୱର ଯେ ଆପଣଙ୍କୁ ସୁସ୍ଥ କରିଦେଇ ପାରନ୍ତି, ପୁଣି ଆପଣଙ୍କୁ ରୋଗମୁକ୍ତ କରିଦେଇ ପାରନ୍ତି, ଏହାକୁ ଆପଣ ବିଶ୍ୱାସ କରନ୍ତି କି? ଆପଣ ଏହାକୁ ଗ୍ରହଣ କରନ୍ତି କି? ତେବେ ଫେରି ଯାଆନ୍ତୁ, ପୁଣି ଏହାକୁ ବିଶ୍ୱାସ କରନ୍ତୁ। ଅବିରତ କାଶିବାର ବ୍ୟାଧିଟି ତାହା ଆପଣଙ୍କୁ ଅନେକ ସମୟ ପର୍ଯ୍ୟନ୍ତ ଜାଗ୍ରତ ରଖିଥାଏ, ତଥାପି ପରମେଶ୍ୱର ଶ୍ୱାସରୋଗକୁ ସୁସ୍ଥ କରନ୍ତି, ତାହାକୁ ଆପଣ ବିଶ୍ୱାସ କରନ୍ତି କି? ସେ ଯେତେବେଳେ ଆପଣଙ୍କୁ ସୁସ୍ଥ କରିଦେଇ ପାରନ୍ତି ସେ କଥା ଆପଣ ବିଶ୍ୱାସ କରନ୍ତି କି? ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଆପଣ ବିଶ୍ୱାସ ପାଇଁ ଆପଣଙ୍କୁ ଅଶେଷ ଧନ୍ୟବାଦ। ଆପଣଙ୍କୁ ସପ୍ତ କେଶରା ଯଦି କହିନଥିଲି ତେବେ ଆପଣ କଣ ହୋଇଥାନ୍ତା? କେବଳ ଆପଣଙ୍କ ଉପରେ ନିଜର ହସ୍ତଦ୍ୱୟକୁ ଥୋଇଥିଲେ। ଆପଣ ବିଶ୍ୱାସ କରିଥାନ୍ତେ କି? ଏଠାକୁ ଆସନ୍ତୁ, ମୁଁ ନିଜର ହସ୍ତଦ୍ୱୟକୁ ଆପଣଙ୍କ ରଖେ, ଯୀଶୁଖ୍ରୀଷ୍ଟ ନାମରେ ରଖେ। ପୁଣି ଗଣ୍ଠିବା ତ ଆପଣଙ୍କ ଠାରୁ ଯେପରି ସୁସ୍ଥ ହୁଏ ଏଥିପାଇଁ ପ୍ରାର୍ଥନା କରି ରଖେ। ଆସନ୍ତୁ ଭଉଣୀ, ଆସନ୍ତୁ। ଆପଣ ବିଶ୍ୱାସ କରନ୍ତି କି? ଭଲ କଥା, ସେ ଚମତ୍କାର ବିଷୟ ଅଟେ। ତେବେ ତ ଆପଣ ଫେରିଯାଆନ୍ତୁ, ତତ୍ପର ନିଜର ରାତ୍ରଭୋଜନ ଗ୍ରହଣ କରନ୍ତୁ। ପୁଣି ଆପଣଙ୍କର ପାକସ୍ଥଳୀଟି ପେଟ ଠିକ ହୋଇଯିବ। ପଛରେ ଭୀଷଣ ଯନ୍ତ୍ରଣା ରହିଅଛି, ଏହା ଦୀର୍ଘଦିନ ଧରି ଆପଣଙ୍କୁ ଚିନ୍ତିତ ପକାଉଛି। ଫେରି ଯାଆନ୍ତୁ, ଆପଣ ଯେ ସୁସ୍ଥ ନାହାନ୍ତି ଏହାକୁ ବିଶ୍ୱାସ କରୁଥାନ୍ତୁ। ଫେରି ଯାଆନ୍ତୁ, ପୁଣି ଆପଣ ଯେ ସମ୍ପୂର୍ଣ୍ଣ ସୁସ୍ଥ ହୋଇପଡୁଛନ୍ତି ଏହାକୁ ବିଶ୍ୱାସ କରୁଥାନ୍ତୁ। ପୁଣି ଈଶ୍ୱର ଏହାକୁ ଆପଣଙ୍କ ପାଇଁ ସଫଳ କରିବେ, ଆମେନ୍। ତାହା ହିଁ ଏହା ଅଟେ ଭାଇ, ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ, ଆମେନ୍। ସର୍କରା ବ୍ୟାଧି ତାହା କିଛି ନୁହେଁ, ପରମେଶ୍ୱର ପାଇଁ ସୁସ୍ଥ କରିଦେବାକୁ ଏହା କିଛି ଅସମ୍ଭବ ନୁହେଁ, ସେ ଏଗୁଡ଼ିକୁ ସୁସ୍ଥ କରିଦେଇପାରନ୍ତି। ତାହାକୁ ଆପଣ ବିଶ୍ୱାସ କରନ୍ତି କି? ଖୁବ୍ ଭଲ କଥା, ଏହାକୁ ଗ୍ରହଣ କରନ୍ତୁ। ପୁଣି ଯେତେବେଳେ ତାଙ୍କୁ ସର୍ବାନ୍ତର ସହିତ ବିଶ୍ୱାସ କରି ଫେରି ଯାଆନ୍ତୁ। ଆପଣ ମଧ୍ୟ ଏହାକୁ ନିଜ ରକ୍ତ ପ୍ରଭାବ ମଧ୍ୟରେ ହାସଲ କରିଛନ୍ତି। ପରମେଶ୍ୱର ଯେ ଆପଣଙ୍କୁ ସୁସ୍ଥ କରିଦେବେ ସେ କଥାକୁ ଆପଣ ବିଶ୍ୱାସ କରନ୍ତି କି? ଆପଣ ସର୍ବାନ୍ତର ସହିତ ଏହାକୁ ବିଶ୍ୱାସ କରି ଫେରି ଯାଆନ୍ତୁ, ପୁଣି ସୁସ୍ଥ ହୋଇ ରହିଥାନ୍ତୁ। ସେହି ସ୍ତମ୍ଭଟି ଆପଣଙ୍କୁ ଯେତେବେଳେ ଆଘାତ କଲେ ସେତେବେଳେ ସେ ଆପଣଙ୍କୁ ସୁସ୍ଥ କରିଦେଲେ, ଏ ଆପଣ ବିଶ୍ୱାସ କରନ୍ତି କି? ସେ ସେପରି କରିଥିଲେ। ସ୍ତ୍ରୀ ରୋଗ ସମସ୍ୟା, ହୃଦଘାତର ବ୍ୟାଧି, ଆପଣ ଏହାକୁ ବିଶ୍ୱାସ କରନ୍ତି କି? ଫେରି ଯାଆନ୍ତୁ, ଯୀଶୁଙ୍କ ନାମରେ ଆରୋଗ୍ୟ ହୋଇ ରହିଥାନ୍ତୁ। ଆପଣଙ୍କ ପିଠି ପାଖର ଯନ୍ତ୍ରଣାକୁ ପରମେଶ୍ୱର ଯେ ସୁସ୍ଥ କରିଦେବେ ଏ ବିଷୟକୁ ଆପଣ ବିଶ୍ୱାସ କରନ୍ତି କି? ଆପଣ ମଧ୍ୟ ଯେ ସୁସ୍ଥ ହୋଇସାରିଛନ୍ତି ଏ କଥାକୁ ଆପଣ ବିଶ୍ୱାସ କରନ୍ତି କି? ଖୁବ୍ ଭଲ କଥା, ତେବେ ତ ଏହାକୁ ବିଶ୍ୱାସ କରୁଥିବା ଯୋଗୁଁ ଅଗ୍ରେସର ଫେରି ଯାଆନ୍ତୁ। ଏହାକୁ ବିଶ୍ୱାସ କରି କେବଳ ଫେରି ଯାଆନ୍ତୁ, ନିଜର ସର୍ବାନ୍ତର ସହିତ କେବଳ ବିଶ୍ୱାସ କରନ୍ତୁ। ସେ ଆପଣଙ୍କ ପିଠି ପାଖ ସମସ୍ୟା ବିଷୟରେ ଯେତେବେଳେ କହିଥିଲେ ସେତେବେଳେ କଣ ଆପଣ ବିଚାର କରିଥିଲେ? ସେ ଆପଣଙ୍କ ପିଠି ପାଖ ସମସ୍ୟା ବିଷୟରେ ଯେତେବେଳେ କହିଥିଲେ ସେତେବେଳେ ଆପଣ କଣ ବିଚାର କରିଥିଲେ? ପରମେଶ୍ୱର ଆପଣଙ୍କ ପିଠି ପାଖର ଯନ୍ତ୍ରଣା ଯେ ସୁସ୍ଥ କରିଦେବେ ସେ କଥାକୁ ଆପଣ ବିଶ୍ୱାସ କରନ୍ତି କି? ଆପଣଙ୍କ ଯକୃତ ମଧ୍ୟ ଠିକ ହୋଇଯିବ। ଆପଣଙ୍କୁ ଆଶୀର୍ବାଦ କରନ୍ତୁ, କେବଳ ସହଜ ସାଧ୍ୟ ହୋଇ ଆଗକୁ ବଢିବାରେ ଲାଗନ୍ତୁ। ମୁଁ ସୁସ୍ଥତା କରିନଥାଏ, ମୁଁ ସୁସ୍ଥତା ଦେଇପାରେ ନାହିଁ, ମୁଁ ଜଣେ ସୁସ୍ଥକାରୀ ନୁହେଁ। ଆପଣଙ୍କ ମଧ୍ୟ ତଦ୍ରୁପ ସମସ୍ୟା, ପରମେଶ୍ୱର ଯେ ଆପଣଙ୍କୁ ସୁସ୍ଥତା ପ୍ରଦାନ କରନ୍ତି ଏହାକୁ ଆପଣ ବିଶ୍ୱାସ କରନ୍ତି କି? ଫେରି ଯାଆନ୍ତୁ, ଏହାକୁ ବିଶ୍ୱାସ କରନ୍ତୁ, ନିଜର ସର୍ବାତ୍ମକ ସହିତ ବିଶ୍ୱାସ କରନ୍ତୁ। ଆପଣ ଯଦି କରନ୍ତି ତେବେ ଈଶ୍ୱର ଆପଣଙ୍କୁ ଏହା ପ୍ରଦାନ କରିବେ। ଆପଣଙ୍କୁ ଏହା ନିଶ୍ଚିତ ଭାବେ ପୂର୍ଣ୍ଣ ପ୍ରାଣ ସହିତ ବିଶ୍ୱାସ କରିବାକୁ ଅଛି। ଆପଣଙ୍କୁ ମଧ୍ୟ ଈଶ୍ୱର ସୁସ୍ଥ କରିଦେବେ ଏହାକୁ ଆପଣ ବିଶ୍ୱାସ କରନ୍ତି କି? ଖୁବ୍ ଭଲ କଥା, ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। କେବଳ ସହଜ ସାଧ୍ୟ ହୋଇ ଉଚିତ ପ୍ରକାର ଯାଆନ୍ତୁ, ପୁଣି ନିଜ ହୃଦୟ ସହିତ ବିଶ୍ୱାସ କରନ୍ତୁ। ମହାଶୟ ଆସନ୍ତୁ, ଛୋଟ ଆକାରର ଏକ ଶ୍ୱେତାକାର ଟୋପା ଧରି ପଡୁଛି, ତାହାର ପରୀକ୍ଷା ନିରୀକ୍ଷାର ବିଷୟଟି ଏହାକୁ ମଧୁମେହ ରୋଗ ବୋଲି କହିବ, ସେଟା ଆପଣଙ୍କୁ ସୁସ୍ଥ କରିଦେବେ ତା ଆପଣ ବିଶ୍ୱାସ କରନ୍ତି କି? ଯେତେବେଳେ ବିଶୋଧନର ପ୍ରକ୍ରିୟା ନିମନ୍ତେ ଆସନ୍ତୁ, ଆମେ କାଲବରୀ ଆଡ଼କୁ ଅଗ୍ରସର କରିବା। ବିଶ୍ୱାସ ଦ୍ୱାରା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ସେ ଆଗତ ପରି ହୋଇଯାଆନ୍ତୁ, ଆମେନ୍। ଭାଇ, ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ, ନିଜର ସର୍ବାନ୍ତର ସହିତ ବିଶ୍ୱାସ କରନ୍ତୁ। ଆପଣ ବିଶ୍ୱାସ କରନ୍ତି କି? ବର୍ତ୍ତମାନ ଏକତ୍ରିତ ମଣ୍ଡଳୀ ଜନତାଙ୍କ ମଧ୍ୟରେ ଉପସ୍ଥିତ ଥିବା ସଜ୍ଜନଗଣ, ଆପଣଙ୍କ ମଧ୍ୟରୁ କେତେକଙ୍କ ବିଷୟରେ କଣ ଆପଣ ନିଜର ସର୍ବାନ୍ତର ସହିତ ବିଶ୍ୱାସ କରନ୍ତି କି ଯେ ଯୀଶୁଖ୍ରୀଷ୍ଟ କାଲି ଆଜି ପୁଣି ଚିରଦିନ ସମାନ ଅଟନ୍ତି? ଆପଣମାନେ ତାହାକୁ ବିଶ୍ୱାସ କରନ୍ତି କି? ଏହି ପାଖରେ ଉପସ୍ଥିତ ଥିବା ଆଦ୍ରତାଙ୍କ ବିଷୟରେ କଣ? ସାଧାରଣ ନାରୀ ଜଣକ ବସିଛନ୍ତି ସେଠାରେ ଖାଇ ମୋ ଉପରେ ସ୍ଥିର ଦୃଷ୍ଟିରେ ଚାହିଁଛନ୍ତି, ସ୍ତ୍ରୀ ଲୋକ ଯନ୍ତ୍ରଣାରେ ବ୍ୟାଧିଗ୍ରସ୍ତ ଅଟନ୍ତି। ପରମେଶ୍ୱର ଯେ ଆପଣଙ୍କୁ ସୁସ୍ଥ କରିଦେବେ ସେ କଥା ଆପଣ ବିଶ୍ୱାସ କରନ୍ତି କି? ଖଣ୍ଡିଏ ଛୋଟ କାଠ ନୀଳବର୍ଣ୍ଣର କୋଟ୍ ପିନ୍ଧିଛନ୍ତି, ଏତେବେଳେ ବିଶ୍ୱାସ କରନ୍ତୁ ଯୀଶୁଖ୍ରୀଷ୍ଟ ଆପଣଙ୍କୁ ସୁସ୍ଥ କରିଦିଅନ୍ତି। ଏହା ଠିକ ସେତିକିଟା ଅତି ସାଧାରଣ ବିଷୟ ଅଟେ। କଳା ରଙ୍ଗର କେଶଧାରୀ ମହିଳା ଜଣକ ଆପଣଙ୍କର ଠିକ ପଛରେ ବସିଛନ୍ତି, ସେ କହିଥିଲେ, ହେ ପ୍ରଭୁ, ଆପଣଙ୍କ ଧନ୍ୟବାଦ। କିଛିଟା ଆଲୋକ ବିଷୟ ତାଙ୍କୁ ସ୍ପର୍ଶତା ପ୍ରଦାନ କରିଥିଲେ, ଏହା ଯେ କଣ ଥିଲେ ତାହାକୁ ସେ ଜାଣିନଥିଲେ। ମୂତ୍ରାଶୟର ଯନ୍ତ୍ରଣାଟି ଆପଣଙ୍କ ଦୂରେଇଗଲା, ଠିକ ଏହିଠାରେ ବସିଛନ୍ତି। ସେହି ନାରୀଙ୍କ ପଶୁ ପାଖରେ ବସିଥିବା ତିଲକଟି ଠିକ ସେତିକି ବେଳେ ସୁସ୍ଥ ହୋଇଗଲେ ଶେଷରେ ଉପସ୍ଥିତ ଥିବା ନାରୀ ଆପଣ ନିଜ ନିଜ ହୃଦୟ ସହିତ ତାକୁ ବିଶ୍ୱାସ କରନ୍ତି ଆପଣ କରନ୍ତି କି ଖୁବ୍ ଭଲ କଥା ଏହାକୁ ଆପଣ ଯଦି ଗ୍ରହଣ କରିବାକୁ ଚାହାନ୍ତି ତେବେ ନିଜର ହାତ ଉପରକୁ ଉଠାନ୍ତୁ ପରମେଶ୍ୱର ଆପଣଙ୍କୁ ସୁସ୍ଥ କରନ୍ତି ଏଠାରେ ସେହି ତଳ ସ୍ଥାନରେ ଥିବା ଏହାର ବିଷୟରେ କଣ କେହି ଜଣେ ବ୍ୟକ୍ତି ଏଠାରେ ଉପସ୍ଥିତ ଅଛନ୍ତି କି ଜନଗହଳି ମଧ୍ୟରେ ପଛ ପାଖରେ ଠିକ ସେହି ସ୍ଥାନରେ ବର୍ତ୍ତମାନ ଖୁବ୍ ଭକ୍ତିଭାବ ବହନ୍ତୁ ଆଦୌ ହଲଚଲ ହୁଅନ୍ତୁ ନାହିଁ ବୁଝନ୍ତୁ ଏହି ରୋଗ ଗୁଡାକ ଜଣଙ୍କ ଠାରୁ ଅନ୍ୟ ଜଣକୁ ସଂକ୍ରମିତ କରିପାରେ ମହାଶୟ ଆପଣଙ୍କ ସମ୍ବନ୍ଧରେ କଣ ଏହି ଚୌକି ଖଣ୍ଡିକ ଉପରେ ବସିଥିବା ଏହି ବୃଦ୍ଧ ବ୍ୟକ୍ତିଙ୍କ ସମ୍ବନ୍ଧରେ କଣ ଆପଣ ବିଶ୍ୱାସ କରନ୍ତି କି ପରମେଶ୍ୱର ଆପଣଙ୍କୁ ସୁସ୍ଥ କରିଦେଇପାରନ୍ତି ବୋଲି ଆପଣଙ୍କର ବିଶ୍ୱାସ କରନ୍ତି କି ଆପଣ କରନ୍ତି ଖୁବ୍ ଭଲ କଥା ଆପଣ ଯାହା ପାଇଁ ନିବେଦନ କରି ଭିକ୍ଷା କରିଛନ୍ତି ଆପଣ ତାକୁ ହାସଲ କରିପାରନ୍ତି ଆପଣ କେବଳ ଯଦି ବିଶ୍ୱାସ କରିପାରନ୍ତି ତାଙ୍କର ଠିକ ପାର୍ଶ୍ୱ ଦେଶରେ ବସିଥିବା ନାରୀ ଜଣକ ଆପଣଙ୍କର ଚିନ୍ତା କରନ୍ତି ଆପଣ ମଧ୍ୟ ବିଶ୍ୱାସ କରନ୍ତି କି ଆପଣ ବିଶ୍ୱାସ କରନ୍ତି କି ଆପଣ ଯନ୍ତ୍ରଣା ଯେ କଣ ଅଟେ ସେ କଥାକୁ ଈଶ୍ୱର ମୋତେ କହିଦେବେ ବୋଲି ଆପଣ ବିଶ୍ୱାସ କରନ୍ତି କି ଆପଣ ମୋ ଠାରୁ ବହୁତ ଦୂରରେ ବସିଛନ୍ତି ଏତେବେଳେ ତାଙ୍କୁ କେବଳ ବିଶ୍ୱାସ କରନ୍ତୁ ମୁଁ ଆପଣଙ୍କୁ ସତକଥା କହିଛି ବୋଲି ଆପଣଙ୍କର ବିଶ୍ୱାସ କରନ୍ତି କି କେବଳ ତ ଆପଣଙ୍କର ଉଚ୍ଚ ରକ୍ତଚାପ ରୋଗଟି ସ୍ଥିରତାକୁ ସାଧାରଣତଃ ଅବସ୍ଥାକୁ ଚାଲି ଆସିବ ଆପଣ ବିଶ୍ୱାସ କରନ୍ତି କି ଆପଣ ମଧ୍ୟ ନିଜର ହାତ ଉପରକୁ ଉଠାଇଥିଲେ ଆପଣ ତାଙ୍କୁ ଉତ୍ସାହିତ କରିବାକୁ ଚେଷ୍ଟା କରୁଥିଲେ କଣ ସମସ୍ୟା ସେ କଥାକୁ ପରମେଶ୍ୱର ମୋତେ କହିଦେବେ ବୋଲି ଆପଣ ବିଶ୍ୱାସ କରନ୍ତି କି ତାଙ୍କୁ ସାହାଯ୍ୟ କରିବାକୁ ଆପଣ ଖୁବ୍ ଉତ୍ତମ ଧରଣର ହୋଇ ପରିଚିତ ହୋଇଛନ୍ତି ପୁଣି ଆପଣଙ୍କୁ ସାହାଯ୍ୟ କରିବାକୁ ପରମେଶ୍ୱର ମଧ୍ୟ ଉତ୍ତମ ଅଟନ୍ତି ଆପଣଙ୍କଠାରେ ଏକ ଆତ୍ମିକ ସମସ୍ୟା ରହିଅଛି ଯାହାକି ଆପଣଙ୍କୁ ବ୍ୟତିବ୍ୟସ୍ତ କରି ପକାଉଛି ତାହା ଯଦି ନିରାଟ ସତ୍ୟକଥା ଅଟେ ଏହିପରି ଭାବେ ନିଜ ହାତକୁ ଉଠାନ୍ତୁ ଏହା ବର୍ତ୍ତମାନ ସମାଧାନ ହେବାକୁ ଯାଉଛି ସେ ଏହାକୁ ସୁସ୍ଥ କରିଦିଅନ୍ତି କେତେ ଜଣ ବ୍ୟକ୍ତି ବିଶ୍ୱାସ କରନ୍ତି ଆପଣମାନେ ମଧ୍ୟ କେତେ ଜଣ ବ୍ୟକ୍ତି ଗ୍ରହଣ କରିବେ ତାହା ଯେତେବେଳେ ଖ୍ରୀଷ୍ଟିଆନ ନୁହେଁ ଯୀଶୁଖ୍ରୀଷ୍ଟ ଯେ ଏଠାରେ ଉପସ୍ଥିତ ଅଛନ୍ତି ତାହାର ଏକ ଅନୁଭୂତିକୁ ରଖିଛନ୍ତି ସେହି ଜଣକ ବର୍ତ୍ତମାନ ଠିଆ ହୋଇ ପଡ଼ିବେ କହିବେ ଯୀଶୁ ହେ ମୁଁ ଜଣେ ପାପୀ ରୂପେ ପରିଚିତ ହେବାକୁ ବର୍ତ୍ତମାନ ଇଚ୍ଛା କରେ ଆପଣ ମୋର ସକଳ ପାପ ମୋତେ କ୍ଷମା କରିଦେବେ କି ଗୋଡ଼ରେ ଠିଆ ହୋଇ ପଡ଼ନ୍ତୁ ମହାଶୟ ପରମେଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ ପରମେଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ ପରମେଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ ପରମେଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ ପରମେଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ ତାହା ହିଁ ଅଟେ ପରମେଶ୍ୱର ଆପଣଙ୍କୁ 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 ଆଶୀର୍ବାଦ କରନ୍ତୁ ଏଠାରେ ସେ ଆପଣମାନଙ୍କୁ ଦେଖନ୍ତି ଆପଣମାନେ ତାହା ଯେ କେତେବେଳେ କରନ୍ତି ସେ ଆପଣଙ୍କର ନାମକୁ ଲେଖନ୍ତି ଏଠାରେ ବାଲକନିର ଠିକ ସେହି ସ୍ଥାନରେ ଠିଆ ହୋଇପଡ଼ନ୍ତୁ କହନ୍ତୁ ପ୍ରଭୁ ଯୀଶୁ ମୁଁ ଆବଶ୍ୟକ କରେ ମୁଁ ସୁପରିଚିତ ହେବାକୁ ଚାହେଁ ମୋର ପ୍ରାଣ ପାଇଁ ମୁଁ କରୁଣା ଆବଶ୍ୟକ କରେ ମହାଶୟ ପରମେଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ ପ୍ରଭୁ ଯୀଶୁ ମୁଁ ଆପଣଙ୍କ କରୁଣାକୁ ଆବଶ୍ୟକ କରେ ଏଠାରେ ତାହାଙ୍କ ଆଡୁ ଅଟେ ହେ ବନ୍ଧୁ ଆପଣ ତାହାଙ୍କୁ ଦେଖିପାରନ୍ତି କାହିଁକି ଯୁବକ ବ୍ୟକ୍ତି ପରମେଶ୍ୱର ତୁମକୁ ଆଶୀର୍ବାଦ କରନ୍ତୁ ଯୁବତୀ ନାରୀ ପରମେଶ୍ୱର ତୁମକୁ ଆଶୀର୍ବାଦ କରନ୍ତୁ ତାହାର ସବୁଠାରୁ ଶ୍ରେଷ୍ଠତମ ବିଷୟ ଅଟେ ଯାହାକୁ ତୁମେ କଦାପି କରିଥିଲ ପୁଣି କେହି ଜଣେ ଅନ୍ୟ ବ୍ୟକ୍ତି ଯିଏ କେହିକୁ ଆଦର କରିନାହାନ୍ତି ଠିଆ ହୋଇପଡ଼ନ୍ତୁ କହନ୍ତୁ ପ୍ରଭୁ ଯୀଶୁ ମୁଁ ସୁପରିଚିତ ହେବାକୁ ଚାହେଁ ଆଜି ରାତ୍ରିକାଳ ମୁଁ ସ୍ୱୟଂକୁ ସୁପରିଚିତ କରିବାକୁ ଚାହେଁ ସେ ଯିଏ ଆପଣଙ୍କର ପାପକୁ ସ୍ୱୀକାର କରି ମାନିଯାଏ ସେ କରୁଣା ଲାଭ କରିବ ଅଥ ଯିଏ ଆପଣଙ୍କର ପାପ ରୁଚାଏ ସେ କଦାପି ଉନ୍ନତ ହେବ ନାହିଁ ଆଉ ତାଙ୍କରି ପରିସ୍ଥିତିରେ ଆପଣ ତାହା କରିବେ କି ଭଦ୍ରା ନାରୀ ପରମେଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ ମୁଁ ଚାହେଁ ପରମେଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ ହଁ ତାହା ହିଁ ପୁଣି ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ ମହାଶୟ ପରମେଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ ହେ ନାରୀ ପରମେଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ ଆପଣମାନେ କହନ୍ତି ତାହାଙ୍କର କିଛି ଅର୍ଥ ପ୍ରକାଶ କରେ ନାହିଁ କି ମୃତ୍ୟୁ ପୁଣି ଜୀବନର ମଧ୍ୟରେ ଥିବା ଭିନ୍ନତା ପରି ତାହା ଏକ ଭିନ୍ନତାର ବିଷୟ ଅଟେ ତାଙ୍କର ଉପସ୍ଥିତିର ଅବସ୍ଥାକୁ ଆପଣମାନେ ଏଠାରେ ହୃଦୟଙ୍ଗମ କରନ୍ତି କି ଆପଣମାନେ ତାହାକୁ ଅନୁଭବ କରନ୍ତି କି ବୁଝନ୍ତୁ ଆପଣମାନେ ଏହାକୁ ଦେଖନ୍ତି ଏହାକୁ କାର୍ଯ୍ୟ କରୁଥିବା ଅବସ୍ଥାକୁ ଦେଖନ୍ତି ତାହା ତାଙ୍କ ପାଇଁ ଅଟେ ସେ ଯାହାକୁ କରିବାକୁ ଚାହିଁଥିଲେ ତାହା ବାସ୍ତବରେ ତାହା ହିଁ ଅଟେ ଆପଣମାନେ ଏହାକୁ ବିଶ୍ୱାସ କରନ୍ତି କି କେହି ଜଣେ ବ୍ୟକ୍ତି କହନ୍ତି ପ୍ରଭୁ ଜଣେ ପାପୀ ବୋଲି ସ୍ୱୀକାର କରିବାକୁ ମୁଁ ସ୍ୱୟଂକୁ ଇଚ୍ଛା କରେ, ଯେତେବେଳେ ଆପଣ ମୋର ସକଳ ପାପ ମଧ୍ୟ କ୍ଷମା କରିଦିଅନ୍ତୁ। ଆପଣ ଯଦି ପୂର୍ବରୁ ଠିଆ ହୋଇଅଛନ୍ତି ତେବେ ଆପଣ ଅକ୍ଲେଶରେ ନିଜର ହାତ ଉପରକୁ ଉଠାନ୍ତୁ। କାନ୍ଥ ଚାରିକଡ଼ ଆଡ଼କୁ ଉପସ୍ଥିତ ଥିବା ଜନତାଙ୍କ ମଧ୍ୟରୁ କେତେଜଣ ବ୍ୟକ୍ତି ଉଠାନ୍ତୁ। ପରମେଶ୍ୱର ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ, ପରମେଶ୍ୱର ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। କେହି ଜଣେ ଅନ୍ୟ ବ୍ୟକ୍ତି କହନ୍ତି, ସଭା କୋଣରେ ବାଲକୋନିରେ ବସିଥିବା ବ୍ୟକ୍ତି କହନ୍ତି, ପ୍ରଭୁ ଯୀଶୁ ମୁଁ ନିଜକୁ ନିଜେ ପରିଚିତ କରିବାକୁ ଚାହେଁ, ଆପଣଙ୍କ ଅଲୌକିକତାର ଉପସ୍ଥିତିରେ ମୁଁ ଆଜିର ରାତ୍ରିକାଳରେ କରୁଣା ଭିକ୍ଷା କରେ। ଏହାକୁ ବିଶ୍ୱାସ କରିବା ଯୋଗୁଁ କି ସେହି ସମାନ ପରମେଶ୍ୱର ଯିଏକି ମୋର ବିଚାର କରିବେ, ଏତେବେଳେ ତାଙ୍କର ଉପସ୍ଥିତି ଏହି ସ୍ଥାନରେ ରହିଅଛି। ସେ ଏହାକୁ ଜାଣନ୍ତି ଯେ ସେ ମୋର ଅନ୍ତର ମଧ୍ୟରେ କଥାବାର୍ତ୍ତା କରୁଛନ୍ତି, ପୁଣି ମୁଁ ଯେ ତ୍ରୁଟିପୂର୍ଣ୍ଣ ଅଟେ ସେ ବିଷୟ ଘେନି ମୋତେ ଅବଗତ କରାଉଛନ୍ତି। ମୁଁ ଠିଆ ହୋଇପଡ଼ିବାକୁ ଚାହେଁ, ପୁଣି ମୁଁ ଯେ ତ୍ରୁଟିପୂର୍ଣ୍ଣ ଅଟେ ସେ କଥାକୁ କହିବାକୁ ଚାହେଁ। ମୋର ତ୍ରୁଟିକୁ ମୁଁ ସ୍ୱୀକାର କରି ମାନିବାକୁ ଚାହେଁ। ମୋର ଅନ୍ତକରଣ ମଧ୍ୟରେ ଆପଣ ମୋତେ ଦୋଷାରୋପ କରି କହୁଅଛନ୍ତି, ତାହା ହିଁ ସେହି କାରଣଟି ଅଟେ ଯେଉଁପାଇଁ ପ୍ରାର୍ଥନା ଧାଡ଼ିକୁ ଆସିବାକୁ ମୁଁ ନିବୃତ୍ତ କରି ରହିଅଛି। ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ, ପରମେଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ସେହି ଯେଉଁ ଚିନ୍ତାର ପାଇଁ ମୁଁ ରହିଯାଇଥିଲି ତାହା କଣ, ଯାହା ପାଇଁ ତୁମେ ଚିନ୍ତା କରିଥାଅ ମୁଁ ଏହାକୁ ବନ୍ଦ କରିଦେବି। ଯେହେତୁ ତାହା ଯେ ଘଟି ସାରିଥିଲା ସେ କଥାକୁ ମୁଁ ଜାଣିଥିଲି। ପୁଣି ଏହିଠାରେ ଅନ୍ୟମାନେ ସୁଦ୍ଧା ଉପସ୍ଥିତ ଅଛନ୍ତି, ଆପଣମାନେ କଣ ଠିଆ ହେବେ ନାହିଁ କି? ଠିଆ ହୋଇପଡ଼ନ୍ତୁ, ପୁଣି କହନ୍ତୁ ଆପଣଙ୍କ ହୃଦୟ ମଧ୍ୟରେ କୌଣସି ଅଲୌକିକ ଶକ୍ତି କଥାବାର୍ତ୍ତା କରୁଛନ୍ତି, ଆପଣ ଭ୍ରାନ୍ତିପୂର୍ଣ୍ଣ ଅଟନ୍ତି। ପରମେଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ ମହାଶୟ, ପରମେଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ, ପରମେଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ, ପରମେଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ମୁଁ ତ୍ରୁଟିପୂର୍ଣ୍ଣ ଅଟେ, ପ୍ରଭୁ ମୋତେ କ୍ଷମା କରନ୍ତୁ, ମୁଁ ସ୍ୱୟଂକୁ ପରିଚିତ କରାଉଛି। ହେ ପ୍ରଭୁ, ଆପଣଙ୍କ ଉପସ୍ଥିତିରେ ମୁଁ ଠିଆ ହୋଇଥାଏ, ଆପଣ ଏଠାରେ ଉପସ୍ଥିତ ଅଛନ୍ତି ବୋଲି ମୁଁ ଜାଣେ। ମୁଁ ଆପଣଙ୍କୁ ଏଇଠାରେ ନିଶ୍ଚିତ ରୂପେ ଉପସ୍ଥିତ ହେବାକୁ ଦେଖୁଅଛି। ଆପଣ କହିଥିଲେ ଯେ ଯେଉଁ କର୍ମ ଗୁଡାକୁ ଆପଣ କରିବେ ବୋଲି ତାହା ସହିତ ଥାଏ ଆପଣ ଉପସ୍ଥିତ ରହିବେ। ପୁଣି ମୁଁ କରିପାରନ୍ତି, ମୁଁ ଚିହ୍ନଟିକୁ ଦେଖେ, ପୁଣି ମୁଁ ଜାଣେ ଯେ ଏହା ବହୁଠାରେ ବର୍ଣ୍ଣନା କରାଯାଇଥିବା କଥିତ ହୋଇଅଛି ଯେ ତାହା ହିଁ ଏହି ଦିନର ଚିହ୍ନଟିରେ ହୋଇ ବିବେଚିତ ହେବ। ମନ ପରିବର୍ତ୍ତନ କରିବାକୁ ଯେ ରବଟି ପଛରୁ ଡାକନ୍ତି ମୁଁ ତାହା ଶୁଣେ। ହେ ପ୍ରଭୁ, ମୁଁ ଏଠାରେ ଅଛି, ମୋ ଚିହ୍ନକୁ ବିଶ୍ୱାସ କରେ, ମୁଁ ରବକୁ ଶୁଣିଥାଏ। ରବଟି ଏତେବେଳେ ଆପଣଙ୍କ ସହିତ କଥାବାର୍ତ୍ତା କରୁଛନ୍ତି, ଆହେ ପରିଶ୍ରାନ୍ତ ଗଣ ଫେର, ଆହେ ଭ୍ରମଣକାରୀ ଗଣ ଫେର, ଆହେ ତୁମେ ଯିଏକି ବାହାରକୁ କାଢି ଦିଆଯାଇଅଛ ଫେର, ଆଜିର ରାତିରେ ଫେରିଆସ। ଆପଣ କରିବେ ନାହିଁ କି? ଆପଣ ଫେରିବେ ନାହିଁ କି? କେବଳ ଠିଆ ହୋଇ ପଡ଼ନ୍ତୁ ଆଉ କହନ୍ତୁ, ଜଣେ ପାପୀ ରୂପେ ପ୍ରକାଶ କରି ମୁଁ ସ୍ୱୟଂକୁ ସୁପରିଚିତ କରାଏ, କରୁଣା ପାଇଁ ଭିକ୍ଷା କରୁଅଛି। ଅନ୍ୟ କେହି ଜଣେ ବ୍ୟକ୍ତି ଆପଣ ଏହାକୁ କରିବେ କି? ପରମେଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ହେ ନାରୀ, ସେପରି କରନ୍ତୁ। ସେଠାରେ ଉପସ୍ଥିତ ଥିବା ପୁତ୍ର ଜଣକ, ପରମେଶ୍ୱର ତୁମକୁ ଆଶୀର୍ବାଦ କରନ୍ତୁ। ଯଦି ବାବୁ ତୁମକୁ ଭୁଲିଯାଏ ସେ ସେପରି କରିବେ ନାହିଁ। ହେ ନାରୀ, ପରମେଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ, ତାହା ଖୁବ ଉତ୍ତମ ବିଷୟ ଅଟେ, ତାହା ଖୁବ ଉତ୍ତମ କଥା ଅଟେ। କେହି ଅନ୍ୟ ଜଣେ ବ୍ୟକ୍ତି ଅଛନ୍ତି କି? କେବଳ ରକ୍ଷା କରି ରଖନ୍ତୁ, କେବଳ ମିନିଟ ପାଇଁ ମୁଁ ଅଟକା ରଖିବାକୁ ଚାହେଁ, ଯେହେତୁ ମୁଁ ଏଠାରେ ଛୋଟକାଟ ବୋଝଟିଏ ଅଦ୍ୟାବଧି ଅନୁଭବ କରେ। ବୁଝନ୍ତୁ, କେହି ଜଣେ ଅନ୍ୟ ବ୍ୟକ୍ତି ଅଛନ୍ତି କି? ହେ ନାରୀ, ପରମେଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଏହାକୁ କରିବା ପାଇଁ ତାହା ନିରୂପିତ ପନ୍ଥା ଅଟେ, ଏହା ତାହା ଅଟେ। କେହି ଜଣେ ଅନ୍ୟ ବ୍ୟକ୍ତି ଅଛନ୍ତି, ମୁଁ ସ୍ୱୟଂକୁ ପରିଚିତ କରିବାକୁ ଚାହେଁ, ସ୍ୱୟଂକୁ କେବଳ ଠିଆ ହେବାକୁ ଦିଏ, ପୁଣି ମୁଁ ଯେ ତ୍ରୁଟିପୂର୍ଣ୍ଣ ଅଟେ ତାହା କହିବାକୁ ଚାହେଁ, ମୁଁ କରୁଣା ପାଇଁ ନିବେଦନ କରେ। ଆପଣ ଏହାକୁ କରିବେ କି? ଆଗକୁ ବଢିବା ପୂର୍ବରୁ ଯଥାଶୀଘ୍ର କରନ୍ତୁ, ଉଠି ପଡ଼ନ୍ତୁ, ପୁଣି କହନ୍ତୁ, ପ୍ରଭୁ ଯୀଶୁ ମୁଁ ସ୍ୱୟଂକୁ ପରିଚିତ କରିବାକୁ ଚାହେଁ, ଆହେ ଯୁବତୀଦାରୀ, ପରମେଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଆପଣମାନଙ୍କୁ ଜଣା, ଆପଣଙ୍କ ଘରେ ପହଞ୍ଚିଲା ପୂର୍ବରୁ ସମ୍ଭବତଃ ହୋଇପାରେ, କିନ୍ତୁ କେତେକ ସମୟରେ କିମ୍ବା ଅନ୍ୟ ସମୟରେ ଆପଣଙ୍କ ଉପରେ ଶୀତଳ ପବନ ସହିତ କୁହୁଡ଼ି ଛାଇଯାଏ। ଏପରି ହୋଇପାରେ ଯେ କୌଣସି ଏକ ସକାଳବେଳା ଚିକିତ୍ସକ ବାସ ଆସିବେ, ଆପଣଙ୍କର ଧମନୀ ଯେ ଆପଣଙ୍କୁ ବାହୁ ପର୍ଯ୍ୟନ୍ତ ଉଠି ଆସୁଅଛି ଏହାକୁ ଅନୁଭବ କରିବେ। ତତ୍ପରେ ଅଧିକ କିଛି ଉପାୟ କରାଯାଇପାରେ ନାହିଁ। ତତ୍ପରେ ମୃତ୍ୟୁ ଶୀତଳ ଢେଉ ଗୁଡ଼ିକ ଆପଣଙ୍କ ମୁଖମଣ୍ଡଳରେ ଯେ ଘୁରି ବୁଲୁଛି ସେ କଥାକୁ ଆପଣ ଅନୁଭବ କରିବେ। ଆପଣ ଯେ କଣ କରିଛନ୍ତି ସେ ବିଷୟ ଗୁଡିକୁ ମନେ ପକାଇବେ। ମନେ ରଖନ୍ତୁ, ଅଧିକ ଗଭୀରତା ଗର୍ତ୍ତରେ ସେମାନେ ଆପଣଙ୍କୁ କଦାପି କବର ଦେବେ ନାହିଁ। ସେମାନେ ଆପଣଙ୍କ ପ୍ରତି କିଛି ପ୍ରତିକାର ବ୍ୟବସ୍ଥା କରିପାରନ୍ତି ନାହିଁ। ପରମେଶ୍ୱର ପ୍ରତିଜ୍ଞା କରିଥିଲେ, ଯୁଗାନ୍ତ ଦିନରେ ମୁଁ ତୁମର ପୁନର୍ବାର ଉତ୍ଥାପିତ କରିବି। ଦେଖନ୍ତୁ, ଯିଏ ମୋର ସକଳ ବାକ୍ୟକୁ ବିଶ୍ୱାସ କରେ, ପୁଣି ଯିଏ ମୋତେ ପ୍ରେରଣ କରିଛନ୍ତି ତାଙ୍କଠାରେ ବିଶ୍ୱାସ କରେ ସେ ଅନନ୍ତ ଜୀବନ ପାଇଅଛି। ପୁଣି ବିଚାରରେ ଉପସ୍ଥିତ ହେବ ନାହିଁ, ଦୋଷୀ ଗଣା ଯିବ ନାହିଁ, ମୃତ୍ୟୁକୁ ପାର ହୋଇ ଜୀବନ ପାଇବ। ଯଦି ଆପଣ କରିପାରନ୍ତି, ତେବେ କେହି ଜଣେ ଅନ୍ୟ ବ୍ୟକ୍ତି ତାହାକୁ ଛଡାଇ ନେଇଯିବ। ଯୀଶୁଖ୍ରୀଷ୍ଟ ତାହାକୁ କହିଥିଲେ, ସେ ଯିଏକି ବିଶ୍ୱାସ କରେ, ଅର୍ଥାତ୍ ତାହା ଏପରି ଅଟେ ଯେ ଯିଏ ମୋର ବଚନକୁ ବୁଝେ, ପୁଣି ଯିଏ ମୋତେ ପ୍ରେରଣ କଲେ ତାଙ୍କଠାରେ ବିଶ୍ୱାସ କରେ ସେ ଅନନ୍ତ ଜୀବନ ଲାଭ କରିଅଛି। ସେ କଦାପି ବିଚାରିତ ହେବ ନାହିଁ, ମାତ୍ର ମୃତ୍ୟୁକୁ ପାର କରି ଜୀବନ ଲାଭ କରିଅଛି। କାରଣ ପରମେଶ୍ୱରଙ୍କ ଏକମାତ୍ର ପୁତ୍ରଙ୍କ ଉପରେ ସେ ବିଶ୍ୱାସ କରିଅଛି, ଯାହାକୁ 2000 ବର୍ଷ ପୂର୍ବେ ଈଶ୍ୱର ଉତ୍ଥାପିତ କରିଛନ୍ତି। ପୁଣି ଆଜି ରାତ୍ରିକାଳ ସେଠାରେ ଜୀବିତାବସ୍ତ୍ର ଅଛନ୍ତି, ପୁଣି ତାଙ୍କ ପୁନର୍ଥାନ ଯୁଗକୁ ଦେଖା ବସନ୍ତି। ତାହା ଉତ୍ତରେ ସେଠାରେ ଏପରି କୌଣସି ବ୍ୟକ୍ତି ଉପସ୍ଥିତ ଥିବେ କି ଯିଏକି ଠିଆ ହୋଇପଡ଼ିବେ? କେହି ଜଣେ ଅନ୍ୟ ବ୍ୟକ୍ତି କହନ୍ତି, ମୁଁ ଏହାକୁ ଗ୍ରହଣ କରିବାକୁ ଚାହେଁ, ମୁଁ ତାଙ୍କୁ ଗ୍ରହଣ କରିବାକୁ ଚାହେଁ। ପରମେଶ୍ୱର ଆଶୀର୍ବାଦ କରନ୍ତୁ, ପରମେଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ହେ ସାଧାରଣ ନାରୀ, ତାହା ଖୁବ୍ ଉତ୍ତମ ବିଷୟ ଅଟେ, ତାହା ଏକ ସାହସିକ ପଦକ୍ଷେପ ଅଟେ। ଆପଣ ଧ୍ୟାନ ଦିଅନ୍ତି ବୋଲି ମୁଁ ଇଚ୍ଛା କରେ। ମୁଁ ବେଦୀ ନିକଟକୁ ନିମନ୍ତ୍ରଣ ଦେବାର ଦୃଶ୍ୟକୁ ଦେଖିଥିଲି। ଏଠାରେ କିଛି ଦିନ ତଳେ ତାକୁ ଦେଖିଥିଲି। ଲୋକମାନେ ନିକଟକୁ ଆସୁଥିଲେ, ପାଟିରେ ଚୁଇଙ୍ଗମକୁ ଚବାଇ ପରସ୍ପର କଥାବାର୍ତ୍ତା କରୁଥିଲେ, ଚିମ୍ପା ଚିମ୍ପି କରି ସାମ୍ନାକୁ ବଢୁଥିଲେ। ତଥାପି ଲୋକମାନଙ୍କ ମୁଖମଣ୍ଡଳ ପରେ ବିଶ୍ୱସ୍ତ ଝଲକକୁ ଆପଣମାନେ ଦେଖିଥିଲେ କି? ସେହି ଯୁବତୀ ନାରୀଗଣ ଏପରିକି ସେମାନଙ୍କ ଅଧଘଟା କେଶ ବିଷୟରେ ସେମାନଙ୍କୁ ଦୋଷାରୋପ କରା ଉତ୍ତରେ ପ୍ରସାଧନ ଗୁଡ଼ିକୁ ଲଗାଇଥିବା ବିଷୟରେ, ପୁଣି ସେଗୁଡ଼ାକୁ ଲଗାଇ ରଖି କିଛି ଅଧଘଟା ବାଳ ଗୁଡ଼ିକ ସହିତ ଥାଇ ସେଠାରେ ଉଚିତ ପ୍ରକାର ଠିଆ ହୋଇଥିଲେ। ମୁଁ ଜଣେ ପାପୀ ଅଟେ, ହେ ଈଶ୍ୱର ସେଠାରେ ମୋତେ କରୁଣା କରିବା ହେଉନ୍ତୁ। ତାହା ତ ସେହି ବିଜୟଟି ଥିଲା ଯାହାକି ସେଠାରେ ସାହିତ ହୋଇ ପଡିଥିଲା। କିରଣ ଏହା ଉପରେ ବିଛାଇ ହୋଇ ପଡିଲା, ପୁଣି ସେମାନେ ଏହାକୁ ଜାଣନ୍ତି। ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଆସନ୍ତୁ ସେତେବେଳେ ନିଜ ନିଜ ମସ୍ତକକୁ ଅବନତ କରିବା। ଏଠାରେ ଉପସ୍ଥିତ ଥିବା ପ୍ରତ୍ୟେକ ବିଶ୍ୱାସୀଙ୍କ ପାଇଁ ମୁଁ ଚାହେଁ, ଠିଆ ହୋଇଥିବା ବ୍ୟକ୍ତିମାନଙ୍କର ଠିକ ପାଖରେ ଯିଏ ଠିଆ ହୋଇଛନ୍ତି ସେ ବ୍ୟକ୍ତିଙ୍କ ଉପରେ ନିଜ ହାତ ରଖନ୍ତୁ। ଆପଣ କରିବେ କି? ଯେଉଁ ଜଣଙ୍କ ଠିଆ ହୋଇଥିଲେ ତାଙ୍କ ଉପରେ ରଖନ୍ତୁ, ସେମାନେ ଆପଣଙ୍କ ଅତି ନିକଟରେ ଠିଆ ହୋଇଥିଲେ। ଆପଣମାନେ ଯଦି ଜଣେ ଖ୍ରୀଷ୍ଟିଆନ ଅଟନ୍ତି, ସେହି ଭାଇଙ୍କ ପରେ, ସେହି ଭଉଣୀଙ୍କ ପରେ ନିଜ ହାତ ରଖନ୍ତୁ। ମୁଁ ନିଜର ହାତ ଯେତେବେଳେ ଆପଣଙ୍କ ଉପରେ ରଖିଥିଲି, ମୁଁ ପ୍ରାର୍ଥନା କରିବାକୁ ଯାଉଛି। ସ୍ୱର୍ଗବାସୀ ପିତା, ଏଠାରେ କେତେକ ବ୍ୟକ୍ତି ଏପରି ଉପସ୍ଥିତ ଅଛନ୍ତି ଯେଉଁମାନେ ଆଜିର ରାତ୍ରି ବେଳାରେ ଆପଣଙ୍କୁ ବିଶ୍ୱାସ କରନ୍ତି। କେତେକ ବୀଜ ବାଟ ପାଖରେ ପଡିଲା, ଆପଣ କହିଥିଲେ କେତେକ ପକ୍ଷୀ ଉଡି ଆସିଲେ, ପୁଣି ସେଗୁଡ଼ିକୁ ଖୁଣ୍ଟି ଖାଇଗଲେ। ଅନ୍ୟ କେତେକ ବୀଜ ପଥୁରିଆ ଭୂମି ଉପରେ ପଡିଲେ, ପୁଣି କଣ୍ଟା ଗଛ ଗୁଡାକ ଆଉ ଜଙ୍ଗଲୀ ଲତା ଗୁଡାକ ସେଗୁଡାକୁ ନଷ୍ଟ କଲେ। କିନ୍ତୁ କେତେକ ବୀଜ ଉତ୍ତମ ଭୂମିରେ ପଡିଲେ, ଉର୍ବରା ମାଟି ଉପରେ ପଡିଲେ। ଆଉ ଆଜିର ରାତ୍ରିକାଳରେ ଆପଣଙ୍କର ଉପସ୍ଥିତି ଏହିଠାରେ ଥିବା କାରଣରୁ ଆପଣ ଯେ ପରମେଶ୍ୱର ପୁତ୍ର ଅଟନ୍ତି ସେ କଥାକୁ ଏଠାରେ ଏହି ରାତ୍ରିକାଳରେ ଉପସ୍ଥିତ ଥିବା ଲୋକଙ୍କୁ ହୃଦବୋଧ କରାଇଅଛନ୍ତି। ଅର୍ଥାତ୍ ଆପଣ ଯେ ସଦାସର୍ବଦା ଜୀବିତ ଅଟନ୍ତି ତାହାକୁ ହୃଦବୋଧ କରାଇଅଛନ୍ତି। ପୁଣି ଆପଣ ପ୍ରତିଜ୍ଞା କରି କହିଥିଲେ ଯେ ଯେହେତୁ ମୁଁ ଜୀବିତ, ତୁମମାନେ ମଧ୍ୟ ଜୀବିତ ହୋଇ ରହିପାରିବ। ପ୍ରଭୁ ଯୀଶୁ ସେମାନେ ଏକ ସାକ୍ଷୀ ସ୍ୱରୂପ ହୋଇ ଠିଆ ହୋଇଥିଲେ, ପୁଣି ଉଠି ପଡିଥିଲେ, ଅର୍ଥାତ୍ ସେମାନେ ଆପଣଙ୍କୁ ବିଶ୍ୱାସ କରନ୍ତି ବୋଲି ପରିଚିତ କରାଇଥିଲେ। ଏତେବେଳେ ହେ ପ୍ରଭୁ, ସେ ଦିନ ଅବସରରେ ଆପଣ ଯେ ସେମାନଙ୍କ ପାଇଁ ଠିଆ ହେବେ ତାହା ମୋତେ ଜଣା। ପ୍ରଭୁ ଏହାକୁ ଦାନ କରନ୍ତୁ। ଯୀଶୁଖ୍ରୀଷ୍ଟ ନାମରେ ମୁଁ ସେମାନଙ୍କୁ ଆପଣଙ୍କୁ ଦାନ କରେ। ସେମାନେ ଏକ ଉତ୍ତମ ମଣ୍ଡଳୀକୁ ଯେପରି ଫେରି ଚାଲନ୍ତି, ପୁଣି ଖ୍ରୀଷ୍ଟିଆ ଏକ ବାପ୍ତିସ୍ମରେ ବାପ୍ତିଜିତ ହୋଇପାରନ୍ତି, ଏକ ଦଳ ଉତ୍ତମ ବିଶ୍ୱାସୀଙ୍କ ସହିତ ସେମାନେ ସ୍ୱୟଂକୁ ଯେପରି ସଂଯୁକ୍ତ କରିପାରନ୍ତି, ସେମାନେ ପବିତ୍ର ଆତ୍ମାଠାରେ ଯେପରି ଭରପୂର ହୋଇପାରନ୍ତି, ସେମାନେ ସୁଶୋଭାଚାର ପୁରସ୍କାର ଗୁଡିକ ପୁଣି ଆପଣଙ୍କ ମୁକୁଟର ମଣି ଯେପରି ହେବାର ସୁଯୋଗ ପାଇପାରନ୍ତି। ପୁଣି ଏହି ସ୍ଥାନର ମହାନ ଦିନର ଅବସରରେ ଯଦିଓ ମୁଁ ସେମାନଙ୍କୁ ପୁନର୍ବାର ଦେଖି ନ ପାରେ, ସେଦିନ ସେ ମହାନ ଦିନରେ ଯେପରିକି ସେହି ଦର୍ଶନଟି ପ୍ରକାଶ କରି କହୁଥିବା ନ୍ୟାୟ ଦେଖିପାରେ, ଆପଣ ମୋତେ ମନେ ପକାଇ ପାରନ୍ତି ନାହିଁ କି? ଏହା ତ ବେଟନ ରେଗର ସ୍ଥାନଟି ଥିଲା। ସେଦିନ ରାତ୍ରି ବେଳା ମୁଁ ଠିଆ ହୋଇପଡ଼ିଥିଲି। ପିତା ଏହାକୁ ଦାନ କରନ୍ତୁ, ଯୀଶୁଖ୍ରୀଷ୍ଟ ନାମରେ ସେମାନଙ୍କୁ ଏହା ଦାନ କରନ୍ତୁ। ଠାରେ ରହିଛି ମୋର ସମ୍ମୁଖରେ ଏକ ବାକ୍ସ ଭରା ରୁମାଲ ଗୁଡିକ ରଖାଯାଇଛି, ଛୋଟ ଜୋତା ଗୁଡିକ, ବୁଟ ଗୁଡିକ, ରୁମାଲ ଗୁଡିକ, ପୁଣି ବସ୍ତ୍ର ଗୁଡିକ ଆଉ ଲମ୍ବା କୁର୍ତ୍ତା ଗୁଡିକ ପଡି ରହିଛି। ବାଇବଲରେ ଆମେ ଶିକ୍ଷା କରିଛୁ ସେମାନେ ପାଉଲଙ୍କ ଶରୀରରେ ରୁମାଲ ଗୁଡିକୁ ପୁଣି ଗାମୁଛା ଗୁଡାକୁ ଛୁଆଇ ଦେଉଥିଲେ, ପୁଣି ତଦ୍ରା ଲୋକମାନଙ୍କ ମଧ୍ୟରୁ ମନ୍ଦ ଆତ୍ମା ଗୁଡାକ ଛାଡି ପଳାଉଥିଲା। ଆଉ ପିତା ଆମମାନଙ୍କୁ ଜଣା ଯେ ଆମମାନେ ସାଧୁ ପାଉଲ ନୁହୁଁ, ତଥାପି ଆପଣ ତ ସେହି ମହାନ ଈଶ୍ୱର ଅଟନ୍ତି। ତେଣୁ ମୁଁ ପ୍ରାର୍ଥନା କରେ ଯେ ଆପଣ ସେହି ସମାନ ଫଳାଫଳକୁ ପ୍ରଦାନ କରିବେ, ଯେତେ ବିଶ୍ୱସ୍ତର ସହିତ ଏହା ପୁରୁଷଟିଏ ବିଶ୍ୱାସ କରିଥାଏ ତଦନୁଯାୟୀ ଫଳାଫଳ ଗୁଡିକୁ ପ୍ରଦାନ କରିବେ। ସେମାନେ ପାଉଲଙ୍କୁ ଆଦୌ ବିଶ୍ୱାସ କରେ ନାହିଁ, ଯେହେତୁ ସେ ତ ପାଉଲ ଥିଲେ। ସେମାନେ ପାଉଲଙ୍କୁ ଏଥିପାଇଁ ବିଶ୍ୱାସ କଲେ ଯେହେତୁ ଆପଣ ସ୍ୱୟଂକୁ ପାଉଲଙ୍କ ସହିତ ରଖି ସୁଚାରୁରୂପେ ପରିଚିତ କରାଉଥିଲେ। ବର୍ତ୍ତମାନ ଆଜିର ପାତକାଳରେ ସେମାନେ ସେହି ସମାନ ଧରଣର ବିଷୟକୁ ବିଶ୍ୱାସ କରନ୍ତି, ଅର୍ଥାତ୍ ହେ ପ୍ରଭୁ ଆଜି ରାତ୍ରି କାଳରେ ଆପଣ ଆମମାନ ମଧ୍ୟରେ ସ୍ୱୟଂକୁ ସୁପରିଚିତ କରାଉଛନ୍ତି। ପୁଣି ଏକଦା ଆମମାନେ କହିଥାଉ, କେହି ଜଣେ ଲେଖକ ଆମକୁ ଏପରି କହୁଥିଲେ, ଇସ୍ରାଏଲର ପ୍ରତିଜ୍ଞାକୁ ଯିବା ପାଇଁ ଆପଣଙ୍କର ଯାତ୍ରାପଥ ଥିଲା, ପୁଣି ପଥ ମଧ୍ୟରେ ସୁଫ ସମୁଦ୍ର ପଡ଼ିଲା, ପ୍ରତିଜ୍ଞାତ ଦେଶକୁ ଯିବାର ପଥକୁ ସେମାନଙ୍କ ପାଇଁ ଅବରୋଧ କରିବା ନିମନ୍ତେ ବାଧାର କାରଣ ହେଲା। ଲେଖକ ଜଣକ କହିଲେ ସେହି ଅଗ୍ନିସ୍ତମ୍ଭର ମଧ୍ୟ ଦେଇ ପରମେଶ୍ୱର ଦୃଷ୍ଟିପାତ କଲେ, ପୁଣି ଏହି ଅଗ୍ନିସ୍ତମ୍ଭ ଇସ୍ରାଏଲ ଉପରେ ଦେଇ ଅତିକ୍ରମ କରିବା ସମୟରେ ସେ କ୍ରୋଧପୂର୍ଣ୍ଣ ଚକ୍ଷୁ ତାକୁ ଅନାଇଲେ, ପୁଣି ଅବିଶ୍ୱାସୀମାନଙ୍କୁ ଏହା ଅନ୍ଧପଣରେ ପୁଣି ଘୋର ତିମିରରେ ଆଘାତ କଲେ, ପୁଣି ଇସ୍ରାଏଲ ପରେ ଆଲୋକ ବିକିରଣ କଲେ, ପୁଣି ପଥରେ ତୁଫ ସମୁଦ୍ର ଯେତେବେଳେ ବାଧାର କାରଣ ହେଲା ଏହା ଭୟଭୀତ ହେଲା, ପୁଣି ପଛକୁ ଫେରିଗଲା ଆଉ ଶୁଷ୍କ ପଥ ଦେଇ ଇସ୍ରାଏଲ ପ୍ରତିକାର ଫେରିଯାଇ ଚାଲିଗଲେ। ପ୍ରଭୁ ପରମେଶ୍ୱର ଆପଣଙ୍କ ପୁତ୍ର ଯୀଶୁଖ୍ରୀଷ୍ଟଙ୍କ ରକ୍ତର ମାଧ୍ୟମରେ ଆଜି ରାତ୍ରି କାଳରେ ଚକ୍ଷୁ ଅବରୋଧ କରି ଦେଖନ୍ତୁ। ଏହି ରୁମାଲ ଗୁଡିକ ଉପରେ ମୁଁ ଯେତେବେଳେ ନିଜର ହସ୍ତଦୟକୁ ରଖେ, ପୁଣି ସେଗୁଡିକ ପୀଡିତମାନଙ୍କ ଉପରେ ଯେତେବେଳେ ରଖାଯାଏ, ପ୍ରଭୁ ପବିତ୍ରତ୍ୱ ଯେପରି ସେ ବ୍ୟକ୍ତିଙ୍କ ଉପରେ ନିଜର ନଜର ପକାଇ ଦେଖନ୍ତି, ପୁଣି ଏହାଦ୍ୱାରା ରୋଗବ୍ୟାଧି ଯେପରି ଦୂରେଇ ଯାଏ, ପୁଣି ଉତ୍ତମ ସ୍ୱାସ୍ଥ୍ୟ, ପୁଣି ଶକ୍ତିଭରା ଦେଶକୁ ସେମାନେ ଯେପରି ପାର ହୋଇଯାଆନ୍ତି, ତାହା ହିଁ ବାଇବଲ କହିଅଛି। ଏହିସବୁ ବିଷୟରେ ସେମାନେ ଏହାକୁ ଇଚ୍ଛା କରିଥିଲେ ଯେ ସେମାନେ ସୁସ୍ଥତା ସରଳତା ସ୍ଥାୟୀ ଉନ୍ନତ କରନ୍ତୁ। ହେ ପ୍ରଭୁ ଏହାକୁ ପ୍ରଦାନ କରନ୍ତୁ। ଯୀଶୁଖ୍ରୀଷ୍ଟ ନାମରେ ମୁଁ ଏହାକୁ ପ୍ରେରଣ କଲେ। ଆମେନ୍। ତାଙ୍କର ଉପସ୍ଥିତି ଏତେବେଳେ ଏଠାରେ ରହିଛି, ଆସନ୍ତୁ ଗୀତର ମଧୁର ସ୍ୱରରେ କେବଳ ତାଙ୍କର ଆରାଧନା କରିବା ପୁରା ପଥରେ। ଠିକ ଏହିପରି ଭାବେ ଆପଣମାନେ ଏହାକୁ ଗାନ କରିପାରନ୍ତି କି? ଆପଣମାନେ ଯଦି ଇଚ୍ଛା କରିବେ ତେବେ ନିଜର ହାତ ଉପରକୁ ଉଠାନ୍ତୁ। ଆସନ୍ତୁ ଏତେବେଳେ ଠିଆ ହୋଇ ପଡ଼ିବା, ଆପଣ ଆପଣ ହସ୍ତ ଉପରକୁ ପୁନର୍ବାର ଉଠାନ୍ତୁ ତାଙ୍କୁ ବଗିଚା ମଧ୍ୟରେ ଦେଇ। ଏତେବେଳେ ସମସ୍ତେ ଆତ୍ମାରେ ଗାନ କରନ୍ତୁ, ପ୍ରକୃତର ହୃଦୟସ୍ପର୍ଶୀ ସମାଚାର ଅଟେ। ଆସନ୍ତୁ ତାଙ୍କ ଉପସ୍ଥିତ ରହି ତାଙ୍କୁ ଆରାଧନା କରିବା, ସେ ତ ଆରାଧିତ ହେବାକୁ ପସନ୍ଦ କରନ୍ତି। ଆସନ୍ତୁ ଗୁଣୁଗୁଣୁ କରି ଗାଇବା ମୁଁ ପାରେ ପୁଣି ଆପଣ ମାନେ ତାହାକୁ ଯେତେବେଳେ କରୁଛନ୍ତି ସେତେବେଳେ ଅନ୍ୟ କାହାରି ସଙ୍ଗେ ଆପଣ କରମର୍ଦ୍ଦନ କରନ୍ତୁ କହନ୍ତୁ ପରମେଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ ଆହେ ଯାତ୍ରୀ ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ ସେହିପରି ଭାବରେ ସମ୍ଭାଷଣ କରନ୍ତୁ ଆମ୍ଭେମାନେ ପରସ୍ପର ସହିତ ଏକ ଅଟୁ ମେଥଡିଷ୍ଟ ପୁଣି ବ୍ୟାପ୍ଟିଷ୍ଟ ପ୍ରେସବିଟେରିଆନ ପେଣ୍ଟିକୋଷ୍ଟାଲ ଗଣ ସମସ୍ତେ ପରସ୍ପର ସହିତ କରମର୍ଦ୍ଦନ କରନ୍ତୁ ହେ ଯାତ୍ରୀ ପରମେଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ ତାହା ହିଁ ଯାହାକି ଆମେ ଅଟୁ ଯାତ୍ରୀଗଣ ଅଟୁ ଉଦ୍ୟାନ ମଧ୍ୟରେ ଯାତ୍ରୀ ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ ପରମେଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ ଉଦ୍ୟାନରେ ଆସନ୍ତୁ ନିଜ ନିଜ ହାତ ଯେତେବେଳେ ଉପରକୁ ଉଠାଇବା ଆସନ୍ତୁ ନମ୍ରତାର ସହିତ ପ୍ରାର୍ଥନାରେ ନିଜ ନିଜର ପୁସ୍ତକ ଗୁଡାକୁ ଅବନତ କରିବା ସକାଳ ବେଳାର ସନ୍ଡେ ସ୍କୁଲକୁ କଦାପି ପାସରନ୍ତୁ ନାହିଁ ଯେ କୌଣସି ପ୍ରକାରେ କିମ୍ବା ଅନ୍ୟ ଭାବରେ ମୋର ଅନ୍ତରରେ ମୁଁ ପରମେଶ୍ୱରଙ୍କ ଉପସ୍ଥିତିକୁ ଅତି ବାସ୍ତବତା ସହିତ ଅନୁଭବ କରେ ଯେ କୌଣସି ପ୍ରକାରେ ଆଜିର ରାତ୍ରିକାଳରେ ଛାଡିବା ପାଇଁ ମୋ ପକ୍ଷରେ ଖୁବ କଠିନ ବିଷୟ ଅଟେ ଆଜିର ରାତ୍ରିକାଳରେ ପବିତ୍ର ଆତ୍ମାରେ ଖୁବ ସନ୍ତୁଷ୍ଟ ଅଟନ୍ତି ଏହାକୁ ମୁଁ ଅନୁଭବ କରେ ଏପରି ହୋଇପାରେ ଆସନ୍ତାକାଲି ଆମମାନେ ଏକ ବିରାଟ ଉପାସନାକୁ ଲାଭ କରିବୁ ଲୋକମାନଙ୍କୁ ଖ୍ରୀଷ୍ଟଙ୍କ ନିକଟକୁ ଆସୁଥିବା ଦେଖି ଆମମାନେ ଭରସା କରିପାରିବା ଆପଣ ବୁଝନ୍ତୁ କେହି ଜଣେ ବ୍ୟକ୍ତି ବିସ୍ମୟ ପ୍ରକାଶ କରିପାରନ୍ତି ମୁଁ କାହିଁକି ବେଦି ନିମନ୍ତ୍ରଣକୁ ଆଦ ଦେଲି ନାହିଁ ଏହାକୁ ଦେବା ପାଇଁ ମୁଁ ସଞ୍ଚାଳନା ଲାଭ କଲା ପର୍ଯ୍ୟନ୍ତ ଅପେକ୍ଷା କରିଥାଏ ଧ୍ୟାନ ଦିଅନ୍ତି ତ ସେହି ପ୍ରତ୍ୟେକ ଜଣ ଯେଉଁମାନେ କି ସେମାନଙ୍କର ହାତ ଉପରକୁ ଉଠାଇଥିଲେ କିମ୍ବା ଠିଆ ହୋଇଥିଲେ ମୁଁ ଭରସା କରେ ଯେ ଆପଣମାନେ ଆସନ୍ତାକାଲି ଏକ ଉତ୍ତମ ଆରାଧନାରେ ଉପସ୍ଥିତ ରହିବେ ବିଶ୍ୱାସ ଗହଳରେ ନିଜ ସ୍ଥାନକୁ ସ୍ଥାପନ କରି ରହନ୍ତୁ ନିଜ ନିଜର ମସ୍ତକକୁ ଆମେ ଯେତେବେଳେ ଅବରୋଧ ରଖିଅଛୁ ଏଠାକାର ପାଳକ ଭାଷକଙ୍କୁ ମୁଁ ନିବେଦନ କରିବାକୁ ଯାଉଅଛି ଯଦି ସେ ଇଚ୍ଛା କରନ୍ତି ତେବେ ଆଗକୁ ଚାଲି ଆସନ୍ତୁ ଶେଷ କରିବାକୁ ବଢି ଆସନ୍ତୁ ଯେତେବେଳେ ପରମେଶ୍ୱର ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ ଯେତେବେଳେ ଆମମାନଙ୍କର ମସ୍ତକକୁ ପୁଣି ହୃଦୟକୁ ଆମେ ତାଙ୍କ ସମୟରେ ଅବରୋଧ କରି ରଖିଅଛୁ ସେହି ସମୟ ସେ ଆକୁ ସଫଳ କରନ୍ତୁ।